Just a little late. Someone was violent, very violent, and I just had to go at that time because they were very, very bad. And drove all the way from Michigan. And the sheriff had called and so forth. They were very, very bad. Now, but it's going to be all right. Everything's under control, so that's fine.
Amen.
When the Lord comes in, everything's under control, then, isn't it? Oh, he is so good to think of his goodness and his mercy, of what he means to us, and how precious is his praises. Well, we tried to start saying that we would take the first three chapters of the book of Ephesians. I think we got the first three words or the first three something there. We didn't get very far. But maybe tonight we can venture along a little further. Now, I want to say that I am not a Bible student by a long ways and a long way from being a theologian. But I love the Lord and I love to serve Him. And someone just emergency said just before we go on now, a little girl in the hospital in Loveland, all the best specialists has given her up. She's dying now. And asked requests for this child. As Christians, it's our duty to bow our heads now for prayer. Our gracious Lord, it's not only our duty, but it is our privilege. And it is our desire that we bow our heads and our church
आम्माने आपणमानंकर वस्त्रगुडाकु आजिर प्रातकाळरे अवनत करिथाउ आहुत होइथिबा लोकमानंकर दळटि होइ पुणि आपणंकर वाक्यकु शिक्षा करा निमन्ते विश्वासी लोकमानंकर दळटि होइ आजिर रात्रिकाळरे समवेत होइथाउ मर्यादार सहित शरीर मध्येरे अवस्थान କରାଉଥିବା କାରଣରୁ ଅର୍ଥାତ୍ ଯାହାର ସହିତରେ ଆମମାନେ ସମ୍ବନ୍ଧିତ ଅଟୁ ପୁଣି ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ହୋଇ ଯୋଗ୍ୟତାର ସହିତ ସେଥିରେ କାର୍ଯ୍ୟ କରିପାରୁ ସେହି ଶରୀରଟିର ସହିତ ସମ୍ବନ୍ଧିତ ଅଟୁ ପୁଣି ଈଶ୍ୱରଙ୍କ ନିକଟକୁ ତୁରନ୍ତ ଯିବା ନିମନ୍ତେ ଏହା ଆମମାନଙ୍କ ଉପରେ ଏକ ଦାୟିତ୍ୱର ପୁଣି ଆହ୍ୱାନର ବିଷୟ ହୋଇ ପରିଚିତ ଅଟେ ପୁଣି ଆମମାନ ମଧ୍ୟରେ ଥିବା ପ୍ରତ୍ୟେକ ପିତାଗଣ ତାହାକୁ ଚିନ୍ତା କରିପାରନ୍ତି କିପରି ହୋଇଥାନ୍ତା ସେହି ଶିଶୁ ପୁତ୍ରୀଟି ଯଦି ଆମମାନଙ୍କର ଛୋଟ ଝିଅଟିଏ ହୋଇଥାନ୍ତା ତେବେ ଆମମାନଙ୍କ ହୃଦୟଗୁଡ଼ାକ କିପରି ଭାବରେ ବ୍ୟଥିତ ହୋଇନଥାନ୍ତା ପୁଣି ଦ୍ରବିତ ହୋଇଯାଇନଥାନ୍ତା ପୁଣି ପ୍ରାର୍ଥନା ଏକ ଅବସରକୁ ଆୟୋଜନ କରିବା ନିମନ୍ତେ ଆମମାନେ ମଣ୍ଡଳୀକୁ ଯଥାଶୀଘ୍ର ଏକତ୍ର କରିବାକୁ ଆହୁତ କରିଥାନ୍ତୁ ଠିକ୍ ସେହିପରି କୌଣସି ଜଣେ ପିତାଙ୍କ ହୃଦୟ ଏତେବେଳେ ବ୍ୟଥିତ ହେଉଅଛି ପୁଣି ଦୁଃଖଗ୍ରସ୍ତ ହେଉଅଛି ହେ ପ୍ରଭୁ ପବିତ୍ର ଆତ୍ମାରୂପି ସେହି ମହାନ ବ୍ୟକ୍ତି ଠିକ୍ ଏହି ସମୟରେ ସେହି ପିତାଙ୍କ ହୃଦୟ ମଧ୍ୟକୁ ଓହ୍ଲାଇ ଆସନ୍ତୁ ସନ୍ଦେହର ସମସ୍ତ କଳା ବାଦଲଗୁଡ଼ିକୁ ଅପସରି ନିଅନ୍ତୁ ପୁଣି ସକଳ କଷ୍ଟଗୁଡ଼ିକୁ ମଧ୍ୟ ଦୂରେଇ ଦିଅନ୍ତୁ ପୁଣି ଆପଣ ଯେ ଈଶ୍ୱର ଅଟନ୍ତି ଏହା ତାଙ୍କୁ ବୁଝିବାକୁ ଦିଅନ୍ତୁ ପୁଣି ଆପଣଙ୍କ ମଣ୍ଡଳୀ ଦ୍ୱାରା ଓ ଆପଣଙ୍କ ପ୍ରଜାମାନଙ୍କ ଦ୍ୱାରା ଆପଣଙ୍କ ଅଲୌକିକ ଆଦେଶଟି ଯେତେବେଳେ ଚିତ୍କାର କରିଅଛି ସେତେବେଳେ ଆପଣଙ୍କ ମହିମାଯୁକ୍ତ ଉପସ୍ଥିତ ନିକଟରେ କୌଣସି ପୀଡ଼ା ଯେ ସ୍ଥିର ହୋଇ ରହିନପାରେ ଏହା ହିଁ ତାହାଙ୍କୁ ହୃଦୟଙ୍ଗମ କରିବାକୁ ଦିଅନ୍ତୁ ପୁଣି ସମସ୍ତ ସପ୍ତାହଟିର ମଧ୍ୟରେ ଯେପରି ଭାବରେ କି ବିଗତ ରବିବାର ଦିନରୁ ମୁଁ ତ ପ୍ରାର୍ଥନା କରି ଆସୁଅଛି ମୁଁ ସେହି ମାଧ୍ୟମଗୁଡ଼ିକ ବିଷୟରେ ବିଚାର ବିମର୍ଶ କରି ଆସିଅଛି କିମ୍ବା ପ୍ରାର୍ଥନାର ସେହିସବୁ ଉଦ୍ଦେଶ୍ୟଗୁଡ଼ିକ ସମ୍ବନ୍ଧରେ ଚିନ୍ତା କରି ଆସୁଅଛି ଯେତେ ଅଧିକ ରୂପେ ତାହା ଜଗତର ଅବିକଳ ରୂପକୁ ନେଇ ପ୍ରକାଶିତ ହୋଇଥାଏ ତାହାକୁ ସାମନା କରିବା ନିମନ୍ତେ ଆମମାନ ସହିତ ପରାକ୍ରମୀ ଅସ୍ତ୍ରଗୁଡ଼ିକ ସହିତ ଅଧିକ କିଛି ନାହିଁ ଏହା ସତ୍ତ୍ୱେ ଏହି କ୍ଷୁଦ୍ର ବିଷୟଟି ତ ମୃତକଳ୍ପ ସଦୃଶ ଅଟେ ଯେତେବେଳେ ବିଶ୍ୱାସର ଶକ୍ତିଟି ଏହା ଉପରେ ସୁସ୍ଥିର ହୋଇଯାଇଥାଏ ହେ ପ୍ରଭୁ ଆମମାନଙ୍କର ପ୍ରାର୍ଥନା ଗୁଡ଼ିକ ସେହି ଶରୀରକୁ ସ୍ପର୍ଶ କରୁ ଯେପରିକି ମୃତ୍ୟୁର ସେହି ବିଭୀଷିକାଟି ଯାହାକି ଉକ୍ତ ଶିଶୁଟିର ଉପରେ ଛାଇ ରହିଅଛି ତାହା ତଦ୍ୱାରା ଅପସରି ଯାଇପାରେ ସେହି ଅନ୍ଧକାରଟି ପୁଣି ଭୟରେ ସେହି ତିମିରଟି ଉକ୍ତ ଶିଶୁର ଶଯ୍ୟା ନିକଟରେ ପରି ଦୂରେଇ ଯାଇପାରେ। ହଁ, ସେହି ସାନ ଶିଶୁଟିର କିମ୍ବା ସେହି କୋମଳମତୀ ବାଳିକାଟିର ଶଯ୍ୟା ସ୍ଥାନ ଯେପରି ଦୂରେଇ ପଳାଇ ଯାଇପାରେ। ପୁଣି ଈଶ୍ୱରଙ୍କର ସନ୍ନିକଟବର୍ତ୍ତୀ ସେହି ମହାନ ଜ୍ୟୋତିଟି ଯେପରି ସେହି ସ୍ଥାନଟି ଉପରେ ପ୍ରଜ୍ୱଳିତ ହୋଇପାରେ, ଆଉ ସେ ଏକ ସୁସ୍ଥ ସବଳ ଶିଶୁଟିଏ ହୋଇ ସେହି ଚିକିତ୍ସାଳୟରେ ଯେପରି ବାହାରି ଆସିପାରେ, ଏହିପରି କରୁଣା ଦାନ କରନ୍ତୁ। ହେ ପରମେଶ୍ୱର, ସେହି ପରପାରିରେ ଆମମାନଙ୍କ ପ୍ରିୟଜନ ଯେ ଅପେକ୍ଷା କରି ରହିଅଛନ୍ତି ତାହାକୁ ଆମମାନେ ଜାଣୁ, ଆଉ ଏହା ତ ଗୌରବଜନକ ପ୍ରତ୍ୟାଶାଟି ଅଟେ। ତଥାପି ଆମମାନେ ଆପଣମାନଙ୍କ ଶିଶୁ ସନ୍ତାନଗଣଙ୍କୁ ସ୍ନେହ କରିଥାଉ, ଆଉ ହେ ପ୍ରଭୁ, ଆମମାନେ ପ୍ରାର୍ଥନା କରୁ ଯେ ଆପଣଙ୍କ ମହିମାର ଉଦ୍ଦେଶ୍ୟରେ ନିମନ୍ତେ ଆପଣ ସେ ଶିଶୁ ସନ୍ତାନଟିର ଜୀବନକୁ ସୁରକ୍ଷା କରନ୍ତୁ। ଆମମାନେ ଆପଣଙ୍କ ଏକ ମଣ୍ଡଳୀ ସ୍ୱରୂପେ ଆମମାନେ ମୃତ୍ୟୁର ସେହି ଦୂତକୁ ଧମକ ଦେଇଥାଉ, ପୁଣି କହିଥାଉ ସେଠାରେ ସୁସ୍ଥିର ଭାବରେ ଠିଆ ହୋଇଯା, ତୁ ସେହି ଶିଶୁ ସନ୍ତାନକୁ ଛଡ଼ାଇ ନେଇ ନପାରୁ, ଯେହେତୁ ଈଶ୍ୱରଙ୍କ ରାଜ୍ୟର ଉଦ୍ଦେଶ୍ୟରେ ଆମମାନେ ତାହାର ଜୀବନକୁ ଦାବି କରିଥାଉ। ହେ ପ୍ରଭୁ, ଏହି ବରଦାନ ଗୁଡ଼ିକୁ ପ୍ରଦାନ କରିବା ହେଉ, ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ ଚାଲିଯାଉ ଯେଉଁ ସ୍ଥାନଟିର ଆଡ଼କୁ ପଳାଇଯିବା ନିମନ୍ତେ ଆମମାନେ ମୃତ୍ୟୁକୁ ନିର୍ଦ୍ଦେଶ ଦେଇଥାଉ। ଆମମାନଙ୍କ ଉଦ୍ଧାରକର୍ତ୍ତା ଯୀଶୁ ଖ୍ରୀଷ୍ଟ ନାମରେ ଆମମାନେ ଏହାକୁ ନିବେଦନ କରିଥାଉ, ଆମେନ୍। ଆପଣମାନେ ବିଶ୍ୱାସ କରନ୍ତି କି? ମୁଁ ଯଦି ଜଣେ ଖ୍ରୀଷ୍ଟିଆନ ହୋଇନଥାନ୍ତି ତେବେ ମୁଁ ଯେ କ'ଣ କହିପାରିଥାନ୍ତି ତାହାକୁ ମୁଁ ଜାଣିନଥାଏ। ମୁଁ ତ ଦୀର୍ଘ ସମୟ ଧରି ସ୍ଥିର ହୋଇ ରହିବାକୁ ସୁଦ୍ଧା ଇଚ୍ଛା କରିପାରିନଥାନ୍ତି। କେବଳ ଅନ୍ୟମାନଙ୍କୁ ଉଦ୍ଧାର ଦେବା ବିନୁ ଅନ୍ୟ କୌଣସି ଦ୍ୱିତୀୟ ପ୍ରକାର ଅଭିଳାଷା ନିମିତ୍ତ ବଞ୍ଚି ରହିବାକୁ ଆକାଂକ୍ଷା ରହିନଥାନ୍ତା। ପୁଣି ଏହା ତ ମୁଁ ଜାଣିଥିବା ସବୁଠାରୁ ଉତ୍ତମ ଆକାଂକ୍ଷାଟି ଅଟେ। ଆଉ ବିଗତ ପ୍ରସଙ୍ଗଟିର ଉପରେ କିଛିଟା ପୃଷ୍ଠଭୂମିର ଶିକ୍ଷାକୁ ଆଜିର ରାତ୍ରିକାଳରେ ଉପସ୍ଥାପନ କରିବା ନିମନ୍ତେ ଆମମାନେ ଇଚ୍ଛା କରିଥାଉ, ଆଉ ମୁଁ ପାଠ କରିବାକୁ ଯତ୍ନ କରିବି। ହଁ, ସେହି ସମ୍ପୂର୍ଣ୍ଣ ଅଧ୍ୟାୟଟିକୁ ପାଠ କରିବାକୁ ଯତ୍ନ କରିବି ଯଦି ମୁଁ ସେପରି କରିପାରେ। ତେଣୁକରି ରବିବାରର ପ୍ରାତଃକାଳରେ, ସମ୍ଭବତଃ ରବିବାରର ପ୍ରାତଃକାଳରେ ପୁଣି ସନ୍ଧ୍ୟାକାଳରେ ମୋତେ ଅବଶ୍ୟ ସେପରି କରିବାକୁ ହିଁ ପଡ଼ିବ, ଆଉ ତାହା ଯଦି ଠିକ୍ ସେପରି ଉପଯୁକ୍ତ ଧରଣର ବୁଝାଯାଇପାରେ। ପୁଣି ସମ୍ପର୍କ ସ୍ଥାପନର ସେହି ବିଷୟଟିକୁ ଉପସ୍ଥାପନ କରିପାରେ ଯାହା ମଣ୍ଡଳୀ ଯେ ଲକ୍ଷ୍ୟ କରୁ ବୋଲି ମୁଁ ଇଚ୍ଛା କରିଥାଏ। ଓହୋ, ଆପଣମାନଙ୍କର ମର୍ଯ୍ୟାଦାକୁ ଲାଭ କରିବା ବିଷୟଟି କେତେ ଗୌରବଜନକ ଅଟେ। ପୁଣି ଆପଣ ଯେ ପ୍ରକୃତରେ କି ପ୍ରକାର ବ୍ୟବହାରକୁ ସମ୍ପନ୍ନ କରୁଅଛନ୍ତି ତାହାକୁ ଆପଣ ସ୍ୱୟଂରୁ ବୁଝି ନ ପାରିବା ପର୍ଯ୍ୟନ୍ତ କେହି ଜଣେ ହେଲେ ସୁଦ୍ଧା ଆପଣଙ୍କୁ କିଛି ସାହାଯ୍ୟ କରିପାରନ୍ତି ନାହିଁ। ଯଦି ଆପଣମାନଙ୍କର ଅସ୍ତ୍ରୋପଚାର ହେବାକୁ ଯୋଜନାଟିଏ ରହିଥାଏ ତେବେ ତାହା କିପରି ହେବ? ପୁଣି ସେହି ସ୍ଥାନରେ ସେପରି ଜଣେ ଯୁବା ଚିକିତ୍ସକ ଯଦି ଉପସ୍ଥିତ ଥାନ୍ତି ଯିଏକି ଚିକିତ୍ସା ଜ୍ଞାନର ବିଦ୍ୟାଳୟରୁ ସଦ୍ୟ ଉତ୍ତୀର୍ଣ୍ଣ ହୋଇ ଆସିଥାନ୍ତି, ପୁଣି ଯଦି ସେ ଏହାକୁ କରିବାକୁ ସେଠାରେ ଉପସ୍ଥିତ ଥାନ୍ତି ଯିଏକି ଏଥିପୂର୍ବେ ଆଦୌ ଅସ୍ତ୍ରୋପଚାର କରିନାହାନ୍ତି ତେବେ ତାହା କିପରି ଅନୁଭୂତ ହେବ? ଏହା ସତ୍ତ୍ୱେ ସେ ଯୁବା ପୁଣି ସୁନ୍ଦର ପୁରୁଷଟି ଅଟନ୍ତି, ପୁଣି ତାଙ୍କର କେଶ ଗୁଡ଼ାକ ଚିକ୍କଣ ରୂପେ କୁଣ୍ଡା ଯାଇଥାଏ, ପୁଣି ସେ ଖୁବ୍ ଚାକଚକ୍ୟ ପୋଷାକରେ ସଜ୍ଜିତ ହୋଇଥାନ୍ତି, ପରିଷ୍କାର ପରିଚ୍ଛନ୍ନ ଦେଖାଯାଉଥାନ୍ତି ତଥା ପ୍ରତିଟି କ୍ଷେତ୍ରରେ ଖୁବ୍ ସଭ୍ୟ ପରି ବୁଝାଯାଇଥାନ୍ତି, ଆଉ ସେପରି କହିପାରିଥାନ୍ତି ମୁଁ ତ ଛୁରିକା ଗୁଡ଼ିକୁ ତୀକ୍ଷ୍ଣ କରିସାରିଅଛି, ପୁଣି ମୁଁ ସକଳ ଉପକରଣ ଗୁଡ଼ାକୁ ତଥା ସରଞ୍ଜାମ ଗୁଡ଼ାକୁ ତ ସଂଶୋଧିତ କରି ସାରିଅଛି। ତଥାପି ସେ ବିଷୟରେ ଆପଣ କିଛି ବିସ୍ମୟକର ବିଚାରକୁ କ'ଣ ଉପଲବ୍ଧି କରିବେ ନାହିଁ କି? ଆପଣ ଚିନ୍ତା କରିବେ ଯେ ମୁଁ ସେପରି ଜଣେ ଅନୁଭୂତିପୂର୍ଣ୍ଣ ଯୋଗ୍ୟ ଚିକିତ୍ସକଙ୍କର ସାହାଯ୍ୟକୁ ଆକାଂକ୍ଷା କରିବି ଯିଏକି ଏହିପରି ଧରଣର ଅଧିକାଂଶ ଅସ୍ତ୍ରୋପଚାରକୁ କରିସାରିଅଛନ୍ତି। ଏଥିପୂର୍ବେ କି ମୁଁ ଅସ୍ତ୍ରୋପଚାରିତ ହୁଏ ଯେ ତାହା ଆଗରୁ ଅନେକ ଗୁଡ଼ିଏ ସେପରି ଚିକିତ୍ସା କରିସାରିଅଛନ୍ତି। ସେପରି ଜଣେ ଚିକିତ୍ସକ ଯିଏକି ଶିକ୍ଷାନିକେତନରୁ ସଦ୍ୟ ବାହାରି ଅଛନ୍ତି ମୁଁ ତାଙ୍କୁ ଆବଶ୍ୟକ କରେ ନାହିଁ, ମୁଁ ସେହି ଜଣଙ୍କୁ ଆବଶ୍ୟକ କରେ ଯିଏକି ଅନୁଭୂତିକୁ ରଖିଥାନ୍ତି, ଆଉ ସବୁଠାରୁ ଅନୁଭୂତି ସମ୍ପନ୍ନ ଯୋଗ୍ୟ ବ୍ୟକ୍ତିଙ୍କୁ ଯାହାଙ୍କୁ ମୁଁ ଆଜି ରାତ୍ରିକାଳରେ ଚିହ୍ନେ ପୁଣି ତାହାଙ୍କୁ ଏହି ରାତ୍ରିକାଳରେ ଆମନ୍ତ୍ରଣ ଆମନ୍ତ୍ରିତ କରିପାରେ ସେ ତ ପବିତ୍ର ଆତ୍ମା ହିଁ ଅଟନ୍ତି। ସେ ତ ଈଶ୍ୱରଙ୍କଠାରୁ ଆଗତ ମହାନ ଚିକିତ୍ସକ ପୁଣି ନିପୁଣ ଶିକ୍ଷକ ଅଟନ୍ତି। ଆଜିର ରାତ୍ରି କାଳରେ ମୋର ସମାଚାରର ଉପରେ ପୃଷ୍ଠଭୂମିର ଅଂଶକୁ ସୃଷ୍ଟି କରୁଥିବା ସମୟରେ ତଥାପି ରବିବାର ଦିନ ସନ୍ଦେଶ ପରୁ ତାହାକୁ ମୁଁ ଗୃହୀତ କରିବି। ତାହା ଏପରି ଅଟେ, ସେମାନେ ସାମୁଏଲଙ୍କୁ ଈଶ୍ୱରଙ୍କ ବାକ୍ୟର ସହିତ ଥିବା ସମୟରେ ହିଁ ଅସ୍ୱୀକାର କରିଦେଇଥିଲେ, ପୁଣି କିଶଙ୍କ ପୁତ୍ର ସାଉଲଙ୍କୁ ସ୍ୱୀକାର କରିଥିଲେ, ପୁଣି ସାମୁଏଲଙ୍କୁ ସେମାନେ ଅସ୍ୱୀକାର କରିଦେଇଥିଲେ, ଯାହାକି ପବିତ୍ରାତ୍ମାଙ୍କୁ ପୁନଃ ଉପସ୍ଥାପିତ କରିଥିଲା, କାରଣ ଯେପରି ଭାବରେ କହିବା ନିମନ୍ତେ ଆତ୍ମା ତାଙ୍କୁ ଚାଳନା ଦେଇଥିଲେ ସେହି ଅବିକଳ ରୂପେ ସେହି ବାକ୍ୟଗୁଡ଼ିକୁ ସେ କହିଥିଲେ। ପୁଣି ସେମାନଙ୍କ ଧ୍ୟାନକୁ ସେ ଯେତେବେଳେ ସେ ଆଡ଼କୁ କେନ୍ଦ୍ରୀଭୂତ କରିଥିଲେ ସେପରି କହିଥିଲେ, ମନେ ରଖିଥାଅ ମୁଁ ପ୍ରଭୁଙ୍କ ନାମରେ କୌଣସି ବିଷୟକୁ ଅନାୟାସ ପୂର୍ବକ ଆଦୌ କହିନଥିଲି, କେବଳ ତାହା କହିଥିଲି ଯାହାକି ପ୍ରଭୁ ସଫଳ କରିଥିଲେ। ପୁଣି ମୁଁ ତୁମମାନଙ୍କ ନିକଟରେ କୌଣସି ଅଯୋଗ୍ୟତାର ଆଚରଣକୁ କଦାପି ସମ୍ପନ୍ନ କରିନଥିଲି, ଆଉ କେହି ଜଣେ ହେଲେ ସୁଦ୍ଧା ମୋତେ ପାପୀ ବୋଲି ଦୋଷୀ କରିପାରନ୍ତି ନାହିଁ, ଯେପରିକି ଯୀଶୁ ମଧ୍ୟ ଥରେ କହିଥିଲେ ଯେ ମୋତେ ପାପୀ କହି କିଏ ଦୋଷୀ କରିପାରେ, ବୁଝନ୍ତି ତ। ପୁଣି ସେ ଏପରି ମଧ୍ୟ କହିଥିଲେ ଯେ ମୁଁ ତୁମମାନଙ୍କଠୁ ଆସି ଆଦୌ ଅର୍ଥ କଦାପି ଭିକ୍ଷା କରିନଥିଲି କିମ୍ବା ସେପରି ଅନୁରୋଧ ସୁଦ୍ଧା କରିନଥିଲି, ମୁଁ ତୁମମାନଙ୍କଠାରୁ କିଛି ହେଲେ ଗ୍ରହଣ କରିନଥିଲି, ଏହା ସତ୍ତ୍ୱେ ମୁଁ ତୁମମାନଙ୍କୁ ଯାହା କିଛି ବିଷୟ କହିଥିଲି ତାହା ତୁମମାନଙ୍କ ଉପକାର ପାଇଁ କହିଥିଲି, ଅର୍ଥାତ୍ ଈଶ୍ୱରଙ୍କ ମୁଖ ନିଃସୃତ ବାକ୍ୟ ମୁଁ ତୁମମାନଙ୍କଠାରୁ ନେଇ ଆସିଥିଲି। ପୁଣି ସକଳ ପ୍ରଜାଗଣ ସମସ୍ୱରରେ ସାକ୍ଷରେ କହିଥିଲେ ଯେ ତାହା ହିଁ ସତ୍ୟ କଥା ଅଟେ, ଏହିସବୁ କଥା ସତ୍ୟ ଅଟେ। ଏହା ସତ୍ତ୍ୱେ ଆମମାନେ ରାଜାଟିଏ ଆବଶ୍ୟକ କରିଥାଉ, ଆମ୍ଭେମାନେ ପୃଥିବୀର ଅନ୍ୟ ରାଷ୍ଟ୍ର ସମୂହଙ୍କ ପରି ହେବାକୁ ଇଚ୍ଛା କରିଥାଉ। ପୁଣି ଆଜିର ରାତ୍ରି କାଳରେ ଆମମାନଙ୍କ ଶାସ୍ତ୍ରାଂଶଟି ଏଫିସିଓ ପୁସ୍ତକକୁ ବିଭାଜିତ କରୁଅଛି, ଏହା ନୂତନ ନିୟମସ୍ତ ଜିଓସିଓ ପୁସ୍ତକଟି ଅଟେ, ଏହା ତ ବିଭାଜିତ କରୁଅଛି, ପୁଣି ବିଜୟୀ ସନ୍ତାନୀଗଣଙ୍କୁ ପରକୁ ପର କରି ସଜାଇ ରଖୁଅଛି। ବର୍ତ୍ତମାନ କିଛି ସମୟ ନିମନ୍ତେ ଏହା ତ କେବଳ ପୃଷ୍ଠଭୂମିର ଏକ ବିଷୟ ଅଟେ, ଏଥିପୂର୍ବେ କି ଶାସ୍ତ୍ର ପାଠ କରିବାକୁ ମୁଁ ଆରମ୍ଭ କରେ, କୌଣସି ଏକ ସ୍ଥାନରୁ ଉପନୀତ କରିପାରେ, ତୃତୀୟ ପଦରୁ ଆରମ୍ଭ କରି ମୁଁ ଏହାକୁ ଉପନୀତ କରିପାରେ। ଆଉ ବିଗତ ରାତ୍ରି କାଳରେ ଆମମାନେ ଧ୍ୟାନ କରିଥିଲୁ ଯେ ପୁରାତନ ନିୟମରେ ଈଶ୍ୱର ପ୍ରତିଜ୍ଞାର ଏକ ଦେଶ ଇସ୍ରାଏଲ ପ୍ରଜାଗଣ ନିମନ୍ତେ ପ୍ରସ୍ତୁତ କରିଥିଲେ, ବିଶ୍ରାମର ସ୍ଥାନଟିଏ ପ୍ରସ୍ତୁତ କରିଥିଲେ, ଯେହେତୁ ସେମାନେ ଯାତ୍ରୀଗଣ ଥିଲେ ଏବଂ ଭ୍ରମଣକାରୀଗଣ ଥିଲେ, ପୁଣି ସେମାନେ ସେପରି ଏକ ଦେଶରେ ବାସ କରି ରହିଥିଲେ ଯାହାକି ସେମାନଙ୍କର ନିଜସ୍ୱ ଭୂମି ନଥିଲା। ପୁଣି ସେ ଯେ ଜଣେ ପ୍ରବାସୀ ହେବେ ସେପରି ଏକ ପ୍ରତିଜ୍ଞାକୁ ଈଶ୍ୱର ଅବ୍ରାହମଙ୍କ ନିକଟରେ କରିଥିଲେ, ଏକ ବିଦେଶୀ ଲୋକମାନଙ୍କ ମଧ୍ୟରେ ତାଙ୍କ ସନ୍ତାନ ଯେ 400 ବର୍ଷ ଧରି ପ୍ରବାସୀ ହୋଇ ରହିବେ, ପୁଣି ଅସହନୀୟ ଯନ୍ତ୍ରଣା ଭୋଗ କରିବେ, ସେପରି ଏକ ବିଷୟକୁ ସେ ପ୍ରତିଜ୍ଞା କରି କହିଥିଲେ। ପୁଣି ସେହି ଦେଶ ଯାହା ମଧ୍ୟରେ ଦୁଗ୍ଧ ଓ ମଧୁ ପ୍ରବାହିତ ହେଉଅଛି ସେପରି ଏକ ଉତ୍ତମ ଦେଶକୁ ସେ ଆପଣାର ଶକ୍ତିଶାଳୀ ହସ୍ତ ଦ୍ୱାରା ସେମାନଙ୍କୁ କଢ଼ାଇ ଆଣିବେ। ପୁଣି ଏତେବେଳେ ପ୍ରତିଜ୍ଞାର ଯୋଗ୍ୟ ସମୟଟି ଯେତେବେଳେ ପାଖେଇ ଆସିଥିଲା ସେତେବେଳେ ଈଶ୍ୱର କୌଣସି ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଉତ୍ଥାପିତ କରିଥିଲେ ଯିଏକି ସେମାନଙ୍କୁ ସେହି ଦେଶକୁ କଢ଼ାଇ ନେଇଯାଇଥିଲେ। ସେହି ଜଣଙ୍କ ଯେ କିଏ ଥିଲେ ତାଙ୍କ ନାମକୁ ଏହି ସଭାର କେତେଜଣ ବ୍ୟକ୍ତି ଜାଣନ୍ତି? ସେହି ଜଣ ପ୍ରକୃତରେ କିଏ ଥିଲେ? ସେ ମୂଷା ଥିଲେ। ଧ୍ୟାନ ଦିଅନ୍ତୁ, ଏକ ବିଶେଷ ପ୍ରକାର ବିଷୟ ଅଟେ। ସେହି ପ୍ରକୃତ ଜଣଙ୍କର ନିଦର୍ଶନ ସୂଚକ ତାହା ଥିଲା ଯିଏକି ଆମମାନଙ୍କୁ ସେହି ପ୍ରତିଜ୍ଞା ଦେଶକୁ କଢ଼ାଇ ନେଇଯିବା ପାଇଁ ଦତ୍ତ ହୋଇଥିଲେ, ଆଉ ସେହି ଜଣକ ଖ୍ରୀଷ୍ଟ ଯୀଶୁ ଅଟନ୍ତି। ଆମମାନେ ମଧ୍ୟ ଏତେବେଳେ ପ୍ରତିଜ୍ଞାଟିଏ ଲାଭ କରିଅଛୁ, କାରଣ ଆମମାନଙ୍କ ପ୍ରତିଜ୍ଞାଟି ତ ଆଧ୍ୟାତ୍ମିକ ରୂପୀ ବିଶ୍ରାମ ଅଟେ, କିନ୍ତୁ ସେହି ସ୍ଥାନଟି ତ ଶାରୀରିକ ବିଶ୍ରାମର ଦେଶ ଥିଲା। ପୁଣି ସେମାନେ ସେପରି ଏକ ସ୍ଥାନକୁ ଚାଲି ଆସୁଥିଲେ ଯାହା ବିଷୟରେ ସେମାନେ କହିପାରୁଥିଲେ ଯେ ଏହା ଆମମାନଙ୍କର ନିଜସ୍ୱ ଦେଶ ଅଟେ, ଆଉ ଆମମାନେ କୌଣସି ପ୍ରକାର ବିଦେଶୀ ଗଣ ନୁହଁ, ଆମମାନେ ବସତି ସ୍ଥାପନ କରିବା ପାଇଁ ଏକ ସ୍ଥାନ ପାଇଅଛୁ, ଏହା ଆମମାନଙ୍କ ଦେଶ ଅଟେ। ପୁଣି ସେହି ସ୍ଥାନରେ ଆମମାନେ ବିଶ୍ରାମ ପାଇଅଛୁ। ଆମମାନେ ବୃକ୍ଷରୋପଣ କରିବୁ, ଦ୍ରାକ୍ଷା କ୍ଷେତ୍ର ପ୍ରସ୍ତୁତ କରିବୁ, ପୁଣି ଆପଣଙ୍କ ଦ୍ରାକ୍ଷା କ୍ଷେତ୍ରରୁ ଆମ୍ଭେମାନେ ଭୋଜନ କରିବୁ। ପୁଣି ଆମମାନେ ଏହି ସ୍ଥାନରୁ ବିଦାୟ ନେଇ ଚାଲିଯିବା ଉତ୍ତରେ ଆମମାନେ ନିଜର ସନ୍ତାନଙ୍କ ନିମନ୍ତେ ତାହାକୁ ଛାଡ଼ିଯିବୁ। ଓହୋ, ଏହାର ଭୂଖଣ୍ଡ ମଧ୍ୟକୁ ଆମେ କିପରି ଭାବେ ପ୍ରବେଶ କରିପାରୁ, ଅଧିକାରର ସତ୍ତ୍ୱ ମଧ୍ୟକୁ ଆମେ କିପରି ଭାବରେ ପ୍ରବେଶ କରିପାରିବା, ବୟଜଙ୍କ ସର୍ତ୍ତାବଳୀ ଗୁଡ଼ିକ ମଧ୍ୟକୁ ନୟମି ଓ ରୁତ୍ କିପରି ଭାବରେ ଅଧିକାରିଣୀ ଗଣ ବୋଲି ବିବେଚିତ ହୋଇପାରିଥିଲେ, ସେହି ସବୁକିଛି ନିୟମ ଗୁଡ଼ିକୁ ଫେରାଇ ଆଣିବା ଦ୍ୱାରା ହିଁ କେବଳ ଇସ୍ରାଏଲ ମଧ୍ୟରେ ଭାଇଚାରାର ବିଷୟକୁ ଆମେ କିପରି ଭାବେ ଲାଭ କରିବା, ତାଙ୍କୁ ସେପରି ଅବଶ୍ୟ ହେବା ପାଇଁ କିପରି ଆବଶ୍ୟକ ରହିଥିଲା। ସେ ଯାହା କିଛି ଉତ୍ତରାଧିକାରୀଙ୍କୁ ହରାଇ ବସିଥିଲେ ତାହା ଜଣେ ସମ୍ପର୍କୀୟ ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର କରିବାକୁ ଆବଶ୍ୟକ ପଡ଼ିଥିଲା। ଓହୋ, କିପରି ଚିତ୍ତାକର୍ଷକ ବିଷୟ ଅଟେ। ଏହା ତ ସପ୍ତାହ ପରେ ସପ୍ତାହ କରି ଅନେକଗୁଡ଼ିଏ ସପ୍ତାହକୁ ଅତିବାହିତ କରାଇପାରେ, ତଥାପି ଏହା ଉପରେ ପୂରାପୂରି ଭାବରେ ବିଚାର କରିବାକୁ ପୁଣି ଅଧ୍ୟୟନକୁ ସମ୍ପୂର୍ଣ୍ଣ କରିବାକୁ ଆମମାନେ କଦାପି ସକ୍ଷମ ହେବୁ ନାହିଁ। ସମ୍ପୂର୍ଣ୍ଣ ବାଇବଲକୁ ଆମମାନେ ଏହି ପୁସ୍ତକଟି ରୂପରେ ଆଧାରିତ କରିପାରୁ, ଏହି ଅଧ୍ୟାୟଟି ମଧ୍ୟରେ ଆଧାରିତ କରିପାରୁ। ଆଉ ଓହୋ, ମୁଁ ତ ଏହାକୁ ପାଠ କରିବାକୁ ଖୁବ୍ ଆଗ୍ରହ ପ୍ରକାଶ କରିଥାଏ। ଆମ୍ଭେମାନେ ତ ଏହାକୁ ସାଧାରଣତଃ ଗ୍ରହଣ କରିଥାଉ, ଏହା ଉପରେ ଦେଢ଼ ବର୍ଷର ସମୟକୁ ମୁଖ୍ୟତଃ ଅତିବାହିତ କରିଥାଉ, ପୁଣି କୌଣସି ଗୋଟିଏ ମାତ୍ର ପୁସ୍ତକ ସୁଦ୍ଧା ଛାଡ଼ି ନଥାଉ, କେବଳ ଏହା ଉପରେ ସ୍ଥିର ହୋଇ ରହିଥାଉ। ଆଉ ତଥାପି ଅଧିକାରୀ ବୋଲି ସେହି ସଂଜ୍ଞାଟି ତାହା ତ ଅତି ମୂଲ୍ୟବାନ ବିଷୟ ଅଟେ। ତାହା ସେପରି ଧରଣର ଏକ ସତ୍ତାବଳୀ ଥିଲା ଯେ ସେହି ଦେଶର ଅଧିକାରୀ ଜଣକ ବ୍ୟତୀତ ଅନ୍ୟ କେହି ହେଲେ ସୁଦ୍ଧା କେବଳ ସେହି ବିରାଟ ସମ୍ପର୍କୀୟ ବ୍ୟକ୍ତି ଜଣକ ହିଁ ସେହି ପୈତୃକ ଅଂଶକୁ ମୁକୁଳାଇ ପାରୁଥିଲେ। ଆଉ ତାହା କିପରି ଧରଣର ଏକ ସତ୍ତାବଳୀ ଥିଲା ଯେ ସେହି ଦେଶର ଅଧିକାରୀ ଜଣକ ବ୍ୟତୀତ ଅନ୍ୟ କେହି ହେଲେ ସୁଦ୍ଧା କେବଳ ସେହି ନିକଟ ସମ୍ପର୍କୀୟ ବ୍ୟକ୍ତି ଜଣକ ହିଁ ସେହି ପୈତୃକ ଅଂଶକୁ ମୁକୁଳାଇ ପାରୁଥିଲେ। ଆହେ ମାତୃଗଣ, ବିଗତ ରାତ୍ରି କାଳରେ ମୁଁ ଆପଣମାନଙ୍କୁ ବ୍ୟାଖ୍ୟା କରିଥିବା ସେହି ପ୍ରତୀକର ଉପରେ କେବଳ କିଛିଟା ସମୟ ମୋତେ ପୁନର୍ବାର ଫେରିଆସିବାକୁ ଦିଅନ୍ତୁ। ହଜିଯାଇଥିବା ଆପଣମାନଙ୍କ ମଧ୍ୟରୁ ପ୍ରିୟଜନମାନଙ୍କ ନିମନ୍ତେ ଆପଣମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ପ୍ରକୃତରେ ପ୍ରାର୍ଥନା କରିଥିଲେ, ଉତ୍ତମ କଥା ଅଟେ। ଆପଣମାନଙ୍କର ଅବସ୍ଥାଟି ସେଠାରେ ପୁନର୍ବାର ତଦ୍ରୁପଧରଣ ଅଟେ। ଦେଖନ୍ତୁ, ଆପଣମାନଙ୍କର ପୈତୃକ ଅଂଶଟି ଅଟେ, ବୁଝନ୍ତି ତ? ପାଉଲ ରୋମିଓ କାରାରକ୍ଷକଙ୍କୁ ଏପରି କହିଥିଲେ, ସେ କହିଥିଲେ ଯେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ। ପରିତ୍ରାଣ ପାଇବା ନିମନ୍ତେ ଆପଣମାନଙ୍କଠାରେ ବ୍ୟକ୍ତିଗତ ରୂପେ ଯଦି ବିଶ୍ୱାସ ରହିଥାଏ, ଦୃଢ଼ ବିଶ୍ୱାସ ଯଦି ରହିଥାଏ, ତେବେ ସେହି ବାଳକଟି କେତେ ବିପଦକାମୀ ହୋଇଯାଇଥାଏ ନା କାହିଁକି, ସେଥିପାଇଁ କିଛି ହେଲେ ଯାଇ ଆସେ ନାହିଁ, କିମ୍ବା ସେହି ବାଳିକାଟି ଯଦି ସେପରି ହୋଇଥାନ୍ତି ନା କାହିଁକି, ସେମାନେ ଯେପରି ଭାବେ ହୁଅନ୍ତୁ ନା କାହିଁକି, ଉଦ୍ଧାର ପାଇଯିବେ। ଯେକୌଣସି ଭାବେ ହେଉ ନା କାହିଁକି, ଈଶ୍ୱର ସେପରି କରିବେ। ଯଦି ସେ ସେମାନଙ୍କୁ ସେମାନଙ୍କ ପୂର୍ବ ଦଶାଟିର ଆଡ଼କୁ ଫେରାଇ ନିଅନ୍ତି, ସେଠାରେ ଚିକିତ୍ସାଳୟରେ ମୃତାବସ୍ଥାରେ ପଡ଼ିଯାଇଥାଏ, ଯଦି ସେମାନେ ଅବଶ୍ୟ ତଥାପି ସେମାନେ ଅବଶ୍ୟ ବଞ୍ଚିଯିବେ। ଈଶ୍ୱର ଏହାକୁ ସେପରି ପ୍ରତିଜ୍ଞା କରି କହିଅଛନ୍ତି, ପୈତୃକ ଅଂଶ ଅଟେ। ଓହୋ, ପୁଣି ସେମାନେ ସେଠାରେ ବାସ କରି ରହିବେ, ଯିଶାୟ ସେପରି କହିଥିଲେ, ପୁଣି ସେମାନଙ୍କ ସନ୍ତାନ ମଧ୍ୟ ସେଠାରେ ବାସ କରିବେ। ଆମ୍ଭର ପବିତ୍ର ପର୍ବତରେ ସେମାନେ କାହାର କ୍ଷତି କରିବେ ନାହିଁ, କିମ୍ବା ଆମ୍ଭ ପବିତ୍ର ସ୍ଥାନର ଚାରିଆଡ଼େ ବିନାଶର କୌଣସି ଆପଦ ରହିବ ନାହିଁ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଆରେ ବା, ମୁଁ ଗୋଟିଏ କ୍ଷୁଦ୍ର ଅଂଶକୁ ଲାଭ କରିଅଛି, ପୁଣି ଅଧ୍ୟ ରାତ୍ରି କାଳରେ ମୁଁ ଯେ ତାହାକୁ ଆପଣମାନଙ୍କୁ ସୂଚିତ କରିବି ଏପରି ଆଶା କରିଥାଏ, ତାହା ତନ୍ମଧ୍ୟକୁ ନିର୍ଦ୍ଦେଶିତ ହେବା ପରଠାରୁ ଏହା ତ ମୋର ହୃଦୟକୁ ଅତ୍ୟଧିକ ରୂପେ ଉତ୍ତେଜିତ କରି ପକାଇଥାଏ। ହଁ, ତାହା ମଧ୍ୟକୁ ନିର୍ଦ୍ଦେଶିତ ହେବା ପରଠାରୁ ଏହା ତ ମୋର ହୃଦୟକୁ ସମ୍ପୂର୍ଣ୍ଣ ରୂପେ ଆନ୍ଦୋଳିତ କରି ପକାଇଥାଏ। ତଥାପି ଯେତେବେଳେ ଆଗକୁ ବଢୁଥିବା ସମୟରେ ତତ୍ପରେ ଆପଣମାନେ ମୂଷାଙ୍କ ଆଡ଼କୁ ଟିକିଏ ଲକ୍ଷ୍ୟ କରନ୍ତୁ। ସେ ମହାନ ଆଶ୍ରୟକ୍ରମ ଗୁଡ଼ିକୁ ସମ୍ପାଦନକାରୀ ଜଣକ, ଯିଏକି ସମଗ୍ର ଇସ୍ରାଏଲକୁ ସେହି ମାର୍ଗ ଓ ସେହି ଦେଶ ମଧ୍ୟ ଦେଇ କଢ଼ାଇ ଆଣିଥିଲେ, ପୁଣି ପ୍ରତିଜ୍ଞା ଦେଶ ମଧ୍ୟକୁ ଘେନି ଆସିଥିଲେ, ଏହା ସତ୍ତ୍ୱେ ସେମାନଙ୍କ ପୈତୃକ ଅଂଶକୁ ସେମାନଙ୍କୁ ଆଦର ଦେଇପାରିନଥିଲେ ବୋଲି ମନେ ପକାଇଥାନ୍ତି କି? ସେ ତ ସେମାନଙ୍କୁ ସେମାନଙ୍କ ଅଧିକୃତ ସ୍ଥାନଟିକୁ ଆଦୌ ଦେଇପାରିନଥିଲେ। ସେ ତ ସେମାନଙ୍କୁ ସେହି ଦେଶ ମଧ୍ୟ ଦେଇ କଢ଼ାଇ ନେଇ ଯାଇଥିଲେ। ମାତ୍ର ଲୋକମାନଙ୍କ ମଧ୍ୟରେ ଯୋଶୁଆ ହିଁ ଜମି ବଣ୍ଟନ କରିଥିଲେ, ତାହା ସତ୍ୟ କଥା ଅଟେ ନା? ଆଉ ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀକୁ ତାର ସେହି ନିଶ୍ଚିତ ସ୍ଥାନକୁ କଢ଼ାଇ ନେଇଥିଲେ, ଯେଉଁଠାରେ ସେମାନଙ୍କ ଅଧିକାରଟି ସେମାନଙ୍କ ନିମନ୍ତେ ନିରୂପିତ ହୋଇ ରଖାଯାଇଥିଲା, ସେମାନଙ୍କୁ ଦିଆଯାଇଥିଲା। କେବଳ ଜର୍ଦ୍ଦନ ନଦୀକୁ ପାର କଲା ଉତ୍ତାରେ ଦିଆଯାଇଥିଲା। ଏହା ସତ୍ତ୍ୱେ ପବିତ୍ର ଆତ୍ମା ହିଁ ସେହି ଜଳ କଟନ୍ତି, ଯିଏକି ମଣ୍ଡଳୀକୁ ନିୟମାନୁସାରେ ସମ୍ଭାଳି ଯଥାସ୍ଥାନରେ ସ୍ଥାପନ କରିଥିଲେ। ଆଉ ବର୍ତ୍ତମାନ ସମୟର ଯୋଶୁଆ ମଧ୍ୟ ଠିକ୍ ସେହିପରି କାର୍ଯ୍ୟ କରିଥାନ୍ତି, ମଣ୍ଡଳୀକୁ ତାହାର ଯୋଗ୍ୟ ସ୍ଥାନରେ ଅବସ୍ଥାପିତ କରି ରଖିଥାନ୍ତି। ପ୍ରତ୍ୟେକ ଜଣଙ୍କୁ ବରଦାନଗୁଡ଼ିକୁ, ସ୍ଥାନଗୁଡ଼ିକୁ, ପୁଣି ଅଧିକାରଗୁଡ଼ିକୁ ପ୍ରଦାନ କରିଥାନ୍ତି। ଆଉ ସେ ତ ଈଶ୍ୱରଙ୍କ ରବ ଅଟନ୍ତି, ପୁଣି ଖ୍ରୀଷ୍ଟ ଯେ ଉଦ୍ଧାର କରିଛନ୍ତି ସେ ସମ୍ବନ୍ଧରେ ଅନ୍ତର୍ନିହିତ ବ୍ୟକ୍ତିଙ୍କ ମାଧ୍ୟମରେ ପ୍ରକାଶ କରି କହିଥାନ୍ତି, ପବିତ୍ରାତ୍ମା ସେପରି କହିଥାନ୍ତି। ଏହାର ସେତିକିଟି ଶିକ୍ଷା ବିଷୟକୁ ଆପଣମାନେ ବୁଝନ୍ତି କି? ବର୍ତ୍ତମାନ ଏଫିସିଆ ପୁସ୍ତକର ବିଷୟବସ୍ତୁ ମଧ୍ୟକୁ ଆମମାନେ ପଦାର୍ପଣ କରୁଅଛୁ, ପୁଣି ସେହି ସମାନ ଭାବର ବିଷୟ ଅଟେ। ସେ ତ ମର୍ଯ୍ୟାଦାର ସହିତ ଆମମାନଙ୍କୁ ଉପସ୍ଥାପନ କରୁଅଛନ୍ତି, ମଣ୍ଡଳୀକୁ ତାହାର ସେହି ଯୋଗ୍ୟ ସ୍ଥାନରେ ଉପସ୍ଥାପନ କରୁଅଛନ୍ତି ଯେଉଁ ସ୍ଥାନ ସହିତ ସେ ସମ୍ବନ୍ଧିତ ଅଟେ। ଆଉ ଯୋଶୁଆ ସ୍ୱାଭାବିକ ଧରଣର ଭୂଖଣ୍ଡ ମଧ୍ୟରେ ସେମାନଙ୍କୁ ଅବସ୍ଥାନ କରାଇଥିଲେ, ପୁଣି ପବିତ୍ର ଆତ୍ମା ତ ସେମାନଙ୍କୁ ମଣ୍ଡଳୀ ମଧ୍ୟରେ ଅବସ୍ଥିତ କରାଇଥାନ୍ତି, ମର୍ଯ୍ୟାଦାର ସହିତ ସେହି ଦେଶରେ ଅବସ୍ଥାନ କରାଇଥାନ୍ତି, ସେହି ଅଧିକାର ମଧ୍ୟରେ ଅବସ୍ଥିତ କରାଇଥାନ୍ତି ଯେଉଁ ସ୍ଥାନରେ ସେମାନେ ସମ୍ବନ୍ଧିତ ଅଟନ୍ତି, ସେମାନଙ୍କ ପୈତୃକ ଅଧିକାରର ଅବସ୍ଥାର ସ୍ଥାନକୁ ସେ ସେମାନଙ୍କୁ ଅବସ୍ଥାନ କରାଇଥାନ୍ତି। ବର୍ତ୍ତମାନ ସର୍ବପ୍ରଥମ ବିଷୟଟି ଯାହାକି ସେ ଏହି ସ୍ଥାନରେ ଆରମ୍ଭ କରିବା ପୂର୍ବରୁ କହିଥାନ୍ତି, ଅର୍ଥାତ୍ ସେ ଆପଣାର ପତ୍ରରେ ସୂଚିତ କରି ପାଉଲ ଏପରି କହିଥାନ୍ତି ଯେ ଯାହା ବିଷୟରେ ଆମମାନେ କିଛି କ'ଣ ଉତ୍ତରେ ବିଚାର କରି ବୁଝିବୁ ଯେ ଏହି ସକଳ ନିଗୁଳ ତତ୍ତ୍ୱଗୁଡ଼ିକ କେବଳ ତାଙ୍କଠାରେ ପ୍ରକାଶିତ ହୋଇଥିଲା, କୌଣସି ଏକ ଧର୍ମ ବିଦ୍ୟାଳୟ ମଧ୍ୟରେ ନୁହେଁ, କୌଣସି ଏକ ଈଶ୍ୱର ତତ୍ତ୍ୱବିତ୍ ବ୍ୟକ୍ତିଙ୍କ ଦ୍ୱାରା ନୁହେଁ, ମାତ୍ର ତାହା ତ ପବିତ୍ର ଆତ୍ମାଙ୍କର ଏକ ଐଶ୍ୱରିକ ପ୍ରକାଶନ ଥିଲା ଯାହାକି ପରମେଶ୍ୱର ପାଉଲଙ୍କୁ ଦେଇଥିଲେ। ତାହା ଯେ ଈଶ୍ୱରଙ୍କ ନିଗୁଳ ତତ୍ତ୍ୱ ଥିଲା ଏହାକୁ ବୁଝୁଥିବା ହେତୁ ସେ କହିଥିଲେ, ସେ ନିଗୁଳ ତତ୍ତ୍ୱଗୁଡ଼ିକ ଯାହାକି ଜଗତର ପତନ ମଧ୍ୟରୁ ଗୁପ୍ତ ରହିଥିଲା ତା ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କ ନିକଟରେ ପ୍ରକାଶିତ ହୋଇଥିଲା। ପୁଣି ପ୍ରଜାଗଣଙ୍କ ମଧ୍ୟରେ ପବିତ୍ର ଆତ୍ମା ବାସ କରି ପ୍ରତ୍ୟେକ ଜଣକୁ ଯଥାବିଧି ବ୍ୟବସ୍ଥାପିତ କରୁଥିଲେ, ପୁଣି ମଣ୍ଡଳୀକୁ ସୁଦ୍ଧା ଆପଣାର ସ୍ଥାନରେ ଅବସ୍ଥିତ କରାଉଥିଲେ। ଆଉ ସର୍ବପ୍ରଥମ ବିଷୟଟି ଯାହାକି ପାଉଲ ଏଠାରେ ଆରମ୍ଭ କରିଥାନ୍ତି ତାହା ପ୍ରଜାଗଣଙ୍କୁ ଅବଗତ କରାଇବାର ଉଦ୍ଦେଶ୍ୟଟି ଅଟେ, ସମସ୍ତଙ୍କୁ ସମୟତ କରି ରଖିବାର ବିଧିନାଟି ଅଟେ। ଏହା ତ ମଣ୍ଡଳୀ ପ୍ରତି କେବଳ ଅଟେ ତାହାକୁ ମନେ ରଖିଥାନ୍ତୁ, ମାତ୍ର ବାହାରେ ରହିଥିବା ଲୋକମାନଙ୍କ ନିମନ୍ତେ ଏହା ଆଦୌ ନୁହେଁ, ଏହା ତ ତାଙ୍କ ପ୍ରତି ଏକ ପ୍ରକାର ପ୍ରହେଳିକାର ସଦୃଶ ନିଗୁଳ ତତ୍ତ୍ୱ ବିଷୟଗୁଡ଼ିକ ଥିଲା, ପୁଣି ଏହାକୁ କଦାପି ନ ବୁଝିବାର ଯୋଗ୍ୟ ପ୍ରହେଳିକା ଗୁଡ଼ିକ ଥିଲା। ଏହା ତ ତାଙ୍କ ବୁଝିବାର ବାହାରେ ଥିବା ବିଷୟଗୁଡ଼ିକ ଥିଲା ଯେ ଏଗୁଡ଼ିକ ବିଷୟରେ କେବଳ ଅଜ୍ଞ ଥିବା ବିନୁ ଅଧିକ କିଛି ହେଲେ ଜାଣିନଥିଲେ, ତଥାପି ମଣ୍ଡଳୀ ନିମନ୍ତେ ଏହା ତ ପ୍ରସ୍ତର ଖୋଳରେ ରହିଥିବା ମଧୁଚାକ ସଦୃଶ ଥିଲା, ଏହା ତ ଅବର୍ଣ୍ଣନୀୟ ଆନନ୍ଦର ଉଚ୍ଛ୍ୱାସ ଅଟେ, ଏହା ତ ଆଶିଷିତ ଭରସାର ଉଦ୍ରେକ ଅଟେ, ଏହା ତ ଆତ୍ମାର ନିମିତ୍ତ ଏକ ଲଙ୍ଗର ଅଟେ, ଏହା ତ ଆମମାନଙ୍କର ଭରସାର ଆସ୍ଥାଭାଜନର ବିଷୟ ଅଟେ, ଏହା ତ ସନାତନର ପ୍ରସ୍ତର ଅଟେ। ସେହି ସବୁକିଛି ବିଷୟ ଯାହାକି ଉତ୍ତମ ବୋଲି ବୁଝାଯାଇଥାଏ ଏହା ତ ସେହି ସବୁକିଛି ହିଁ ଅଟେ। ଯେହେତୁ ଆକାଶ ପୃଥିବୀ ଲୋପ ପାଇଯିବ କିନ୍ତୁ ଈଶ୍ୱରଙ୍କ ବାକ୍ୟ କଦାପି ଲୋପ ପାଇବ ନାହିଁ, ଏହା ସତ୍ତ୍ୱେ କିଣାନ ଦେଶରୁ ବାହାରେ ରହିଥିବା ବ୍ୟକ୍ତିଗଣ ଏ ବିଷୟରେ କିଛି ହେଲେ ଜାଣିନଥିଲେ, ସେମାନେ ତ ଅଦ୍ୟାବଧି ଇତସ୍ତତ ଭ୍ରମଣ କରୁଥିଲେ। ସେ ଯେ ଜଣେ ଈଶ୍ୱର ପ୍ରାୟଣ ଓ ଧାର୍ମିକ ବ୍ୟକ୍ତି ନଥିଲେ ସେପରି କୌଣସି ଆରୋପକୁ ମୁଁ ଲଗାଇ ନଥାଏ, ସେପରି ଯୁକ୍ତିକୁ ମୁଁ କରେ ନାହିଁ। ପୁଣି ମିଶ୍ର ଦେଶରେ ଥିବା ସମୟରେ ସେ ଯେ ଧାର୍ମିକ ମନା ନଥିଲେ ସେପରି ମଧ୍ୟ ଆରୋପକୁ ମୁଁ ଲଗାଇ ନଥାଏ, ଏହା ସତ୍ତ୍ୱେ ସେ ତ ଏହି ଅଧିକାର ଯୋଗ୍ୟ ଭୂମିକୁ ଆସିପାରି ନଥିଲେ। ପୁଣି ସେହି ସତ୍ତ୍ୱାଧିକାରଟି ସତ୍ତ୍ୱାଧିକାରଟି ତାହା ତ ମଣ୍ଡଳୀକୁ ଯେଉଁ ପ୍ରତିଜ୍ଞାଟି ଦତ୍ତ ହୋଇଥିଲା ତାହା ତ ଏକ ଜାଗତିକ ଭୂଖଣ୍ଡ ନୁହେଁ, ମାତ୍ର ଏକ ଆଧ୍ୟାତ୍ମିକ ଧରଣର ଦେଶ ଅଟେ। ଯେହେତୁ ଆମମାନେ ଏକ ରାଜକୀୟ ଯାଜକଗଣ ଗୋଷ୍ଠୀ ପୁଣି ଏକ ପବିତ୍ର ପ୍ରଜାଗଣ ଅଟୁ, ତେବେ ତ ରାଜକୀୟ ପ୍ରଜାଗଣଙ୍କ ଗୋଷ୍ଠୀର ଏହି ପଦବୀରେ ପବିତ୍ର ପ୍ରଜାଗଣ ମନୋନୀତ ବଂଶ ଆହୁତ ନିର୍ବାଚିତ ପୃଥକୀକୃତ ନିରୂପିତ ବ୍ୟକ୍ତିଗଣ ଅଟୁ। ତେବେ ବାହାରେ ରହିଯାଇଥିବା ଜଗତଟି ତ ମୃତବତ୍ ଅଟେ, ପୁଣି ଆମମାନେ ତ ଆତ୍ମାଙ୍କ ଦ୍ୱାରା ଚାଳିତ ହେଉଅଛୁ। ଈଶ୍ୱରଙ୍କର ପ୍ରତ୍ୟେକ ପୁତ୍ରଗଣ ଓ କନ୍ୟାଗଣ ତ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ପରିଚାଳିତ ଅଟନ୍ତି, ମନୁଷ୍ୟ ଦ୍ୱାରା ସେପରିତ ନୁହେଁ, ମାତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ଅଟନ୍ତି। ପ୍ରେମରେ ସବୁକିଛି ବିଷୟ ଏତେବେଳେ ସମବେତ ରୂପେ ଆବଦ୍ଧ ହୋଇ ରହିଅଛି। ଏହି ବିଷୟ ଉପରେ ଶିକ୍ଷା ଦେବା ନିମନ୍ତେ ବହୁଧା ଅନେକ ପ୍ରକାରର ଚେଷ୍ଟା କରାଯାଇ ସାରିଅଛି। ପୁନଶ୍ର ଏଥିରେ କୌଣସି ସନ୍ଦେହ ନାହିଁ ଯେ ମୁଁ ଯେତେ ଗଭୀରତାର ସହିତ ଶିକ୍ଷା ଦେଇଅଛି ତହିଁରୁ ଅଧିକ ଗଭୀର ବିଷୟଗୁଡ଼ିକ ସୁପ୍ରସିଦ୍ଧ ଈଶ୍ୱରତ୍ୱ ବିଦ୍ଗଣ ଏହାପରେ ବିଚାର ବିମର୍ଶ କରିସାରିଅଛନ୍ତି। ତଥାପି ସେ ବିଷୟଟି ଯାହାକି ମୁଁ ଯତ୍ନପୂର୍ବକ ଆପଣମାନଙ୍କୁ ଶିକ୍ଷା ଦେବାକୁ ଇଚ୍ଛା କରିଥାଏ ତାହା ଏହିକି ଯେ ଜଣେ ବ୍ୟକ୍ତି ଯିଏକି ଖ୍ରୀଷ୍ଟଙ୍କ ମଧ୍ୟରେ ବାସ କରି ରହିଅଛି, ପବିତ୍ର ଆତ୍ମାରେ ଭରପୁର ହୋଇ ରହିଅଛି, ସେହି ଜଣେ ବ୍ୟକ୍ତିଙ୍କ ସହିତ ଧୈର୍ଯ୍ୟ ରହିପାରେ ଯେତେବେଳେ କି ସେ ଭ୍ରାନ୍ତ ଅଟନ୍ତି ବୋଲି ବୁଝାଯାଇ ପାରନ୍ତି, ସେତେବେଳେ ତାଙ୍କୁ ସହିଷ୍ଣୁ ବିନମ୍ର ଧୈର୍ଯ୍ୟବନ୍ତ ହେବାକୁ ହିଁ ଅଛି। ସେ ତ ମିଷ୍ଟବାଦୀ ବିନମ୍ର ବିଶ୍ୱାସଯୋଗ୍ୟ ଆତ୍ମାରେ ଭରପୁର କଦାପି ମିଥ୍ୟାବାଦୀ ନୁହନ୍ତି, ସର୍ବଦା ସତ୍ୟବାଦୀ ଅଟନ୍ତି, ସେପରି ଜଣେ ବ୍ୟକ୍ତି ହୋଇଥାନ୍ତି। ହଁ, ସେ ତ ଜଣେ ଭିନ୍ନ ସ୍ୱଭାବ ବିଶିଷ୍ଟ ବ୍ୟକ୍ତି ଅଟନ୍ତି, ସେପରି ଏକ ବ୍ୟକ୍ତିଙ୍କ ସଦୃଶ ତ କଦାପି ନୁହେଁ। ଏକଦା ଆମମାନେ ତାହାକୁ ଲାଭ କରିଥିଲୁ, ଯଦି ଆମେ ଚିତ୍କାର କରିଥିଲୁ ତେବେ ତ ଆମେ ତାହାକୁ ଲାଭ କରିଥିଲୁ, ଆମେ ମେଥଡିଷ୍ଟ ଗଣ ତାହାକୁ ଲାଭ କରିଥିଲୁ। ଓହୋ, ଯେଉଁଦିନ ଆମେ ଚିତ୍କାର କରିଥିଲୁ ସେହିଦିନ ଆମମାନେ ଦେଶ ମଧ୍ୟକୁ ପ୍ରବେଶିଥିଲୁ, ତାହା ତ ଉତ୍ତମ କଥା ଅଟେ, ତାହା ଯଥୋଚିତ ବିଷୟ ଅଟେ, ମୁଁ ମଧ୍ୟ ତାହାକୁ ବିଶ୍ୱାସ କରିଥାଏ। ତତ୍ପରେ ପରଭାଷାରେ କଥାବାର୍ତ୍ତା କରୁଥିବା ବରଦାନ ସହିତ ପେଣ୍ଟିକଷ୍ଟାଲ ଗଣ ପରିଚୟକୁ ଆସିଥିଲେ, ସେମାନେ ଏହାକୁ ଲାଭ କରିଥିଲେ। ପ୍ରତ୍ୟେକ ଜଣ ଯେଉଁମାନେ କି ପରଭାଷାରେ କଥାବାର୍ତ୍ତା କରିଥାନ୍ତି ସେମାନେ ଯେ ଏହାକୁ ଲାଭ କରିଥିଲେ, ମୁଁ ମଧ୍ୟ ତାହାକୁ ବିଶ୍ୱାସ କରିଥାଏ। ଏହା ସତ୍ତ୍ୱେ ଆମମାନେ ଏହାକୁ ମଧ୍ୟ ଲାଭ କରିଥିଲୁ ଯେ ଅଧିକାଂଶ ବ୍ୟକ୍ତିଗଣ ଏହାକୁ ଅଦ୍ୟାବଧି ଯେପରି ଲାଭ କରିନଥିଲେ, ଏହାକୁ ଆପଣମାନେ ବୁଝନ୍ତି କି ବୁଝିଥାନ୍ତି କି? ବର୍ତ୍ତମାନ ସେମାନେ ତ ଅଟନ୍ତି ଏହି ନିଗୁଢ ତତ୍ତ୍ୱ ଗୁଡ଼ିକ ଯାହାକି ଜଗତର ପତ୍ନାବଧିରୁ ଗୁପ୍ତ ହୋଇ ରହିଥିଲା, ସେହି ସକଳ ନିଗୁଢ ତତ୍ତ୍ୱ ଗୁଡ଼ିକ ଆଡ଼କୁ ଆମେ ଯେତେବେଳେ ଅଗ୍ରସର କରୁଅଛୁ, ପୁଣି ଏହି ଯୁଗାନ୍ତର ଦିନମାନଙ୍କରେ ସେଗୁଡ଼ିକ ବର୍ତ୍ତମାନ ଈଶ୍ୱରଙ୍କ ପୁତ୍ରଗଣ ନିକଟରେ ପ୍ରକାଶିତ ହୋଇସାରିଅଛି। ଈଶ୍ୱରଙ୍କ ପୁତ୍ରଗଣ ଯେ ପ୍ରକାଶିତ ହୋଇସାରିଅଛନ୍ତି, ସେମାନଙ୍କ ନିକଟରେ ସେଗୁଡ଼ିକ ଯେ ପ୍ରକାଶିତ ହୋଇସାରିଅଛି, ଏହାକୁ ଆପଣମାନେ ବିଶ୍ୱାସ କରନ୍ତି କି? ଏଥିପୂର୍ବେ କି ଆମମାନେ ଅନ୍ୟାନ୍ୟ ଶାସ୍ତ୍ରୀୟ ବାକ୍ୟଗୁଡ଼ିକ ଉପରେ ଧ୍ୟାନ କରିବାକୁ ଯାଉ, ତା ପୂର୍ବରୁ ଆସନ୍ତୁ ରୋମିଓ 8 ଅଧ୍ୟାୟ ଉପରକୁ ଆମମାନେ କିଛି ସମୟ ନିମନ୍ତେ ଧ୍ୟାନ କରୁ। ଆପଣମାନଙ୍କ ନିକଟରେ କିଛିଟା ବିଶେଷ ବିଷୟକୁ ମୋତେ ପାଠ କରିବାକୁ ଦିଅନ୍ତୁ। ପୁଣି ମୁଁ ଏଠାରେ ଯେଉଁ ବିଷୟଟି ସମ୍ବନ୍ଧରେ ପ୍ରଚାର କରୁଅଛି ତାହା ଯେ ପ୍ରକୃତ ସେପରି ଧରଣର ଏକ ସତ୍ୟତା ଅଟେ, ଏହାକୁ ଏହି ସ୍ଥାନରେ ଲକ୍ଷ୍ୟ କରନ୍ତୁ। ବର୍ତ୍ତମାନ ରୋମିଓ 8 ଅଧ୍ୟାୟର 19 ପଦ ଉପରେ ଆମେ ଯେତେବେଳେ ଧ୍ୟାନ କରିବାକୁ ଯାଉଅଛୁ, ଯେଣୁ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି। ସମସ୍ତ ସୃଷ୍ଟି ଏକାନ୍ତ ଆକାଂକ୍ଷାରେ ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି। ପ୍ରଗଟୀକୃତ ବିଷୟକୁ ବୁଝନ୍ତି ତ? ପ୍ରଗଟୀକରଣର ଅର୍ଥ କ'ଣ? ପ୍ରକାଶିତ ହୋଇଯିବାର ବିଷୟ ଅଟେ। ସମସ୍ତ ସୃଷ୍ଟି ମୁସଲମାନ ଧର୍ମାବଲମ୍ବୀଗଣ ସେଥିପାଇଁ ବଜ୍ଞ ହୋଇ ଅପେକ୍ଷା କରିଥାନ୍ତି। ହଁ ହଁ ସେମାନେ ସମସ୍ତେ ଏହା ନିମନ୍ତେ ଅପେକ୍ଷା କରି ରହିଅଛନ୍ତି ପ୍ରତ୍ୟେକ ସ୍ଥାନର ସମଗ୍ର ବିଶ୍ୱର ସେମାନେ ଏହା ପାଇଁ ଅପେକ୍ଷା କରି ରହିଅଛନ୍ତି ସନ୍ତାନଗଣ କେଉଁ ସ୍ଥାନରେ ଅଛନ୍ତି ଆମମାନେ ତ ଲାଭ କରିଥିଲୁ ପ୍ରଚଣ୍ଡ ପବନର ଏକ ପ୍ରକାର ଭୀଷଣ ପ୍ରବାହକୁ ଆମମାନେ ଲାଭ କରିଥିଲୁ ଆମେ ତ ମେଘଗର୍ଜନ ଗୁଡ଼ିକୁ ଏବଂ ବିଜୁଳି ଚମକକୁ ଆମେ ତୈଳ ଏବଂ ରକ୍ତକୁ ଲାଭ କରିଥିଲୁ ଆମେ ସକଳ ପ୍ରକାର ଆଶ୍ଚର୍ଯ୍ୟ ଧରଣର ବିଷୟଗୁଡ଼ିକୁ ଅନୁଭବ କରିଥିଲୁ ଏହା ସତ୍ତ୍ୱେ ସେହି କ୍ଷୀଣ ରବକୁ ଯାହାକୁ କି ସେ ଭାବବାଦୀଙ୍କୁ ଆକୃଷ୍ଟ କରିଥିଲେ ତାହାଙ୍କୁ ସବଳ କରିବା ନିମନ୍ତେ ଆମମାନେ ଅକୃତକାର୍ଯ୍ୟ ହୋଇଯାଇଥିଲୁ ତାହା ତ ତାଙ୍କ ଚତୁଃପାର୍ଶ୍ୱକୁ ରାଜକୀୟ ବସ୍ତ୍ରରେ ବେଷ୍ଟନକୁ ପକାଇଥିଲେ ଆଉ ଫେରି ଚାଲି ଯାଇଥିଲେ ପୁଣି କହିଥିଲେ ହେ ସେନାଧିପତି ପରମେଶ୍ୱର ପ୍ରଭୁ ମୁଁ ଏଠାରେ ଅଛି ଧ୍ୟାନ ଦିଅନ୍ତି ତ ପୁଣି ସମସ୍ତ ସୃଷ୍ଟି ପୀଡ଼ାରେ ଚିତ୍କାର କରୁଅଛି ଆଉ ଈଶ୍ୱରଙ୍କ ପୁତ୍ରଗଣଙ୍କ ପ୍ରଗତିକରଣ ହେତୁ ଅପେକ୍ଷା କରୁଅଛି କେତେବେଳେ ପାଉଲ ତ ସର୍ବପ୍ରଥମେ ସେହି କ୍ଷେତ୍ରଟିରେ ମଧ୍ୟ ପ୍ରବେଶ କରୁଅଛନ୍ତି ଯେଉଁ ସ୍ଥାନରେ ମଣ୍ଡଳୀଟି ପ୍ରକୃତରେ ସମ୍ବନ୍ଧ ସ୍ଥାପନ କରି ରହିଥାଏ ପୁଣି ପଛକୁ ଫେରିଯାଇ ପୃଷ୍ଠଭୂମିଟିକୁ ପାଇବା ଅଭିପ୍ରାୟରେ ଆସନ୍ତୁ ଆମମାନେ କିଛିଟା ଆଗକୁ ପାଠ କରିବା ପାଉଲ ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପୀଡ଼ିତ ଏଫିସରେ ଥିବା ସାଧୁଗଣଙ୍କ ନିକଟକୁ ତାହା ତ ସେହି ନିଷ୍କଳଙ୍କ ସାଧୁ ବ୍ୟକ୍ତିଗଣଙ୍କୁ ବୁଝାଏ ଆଉ ଯେଉଁମାନେ ଏଫିସରେ ଅଛନ୍ତି ପୁଣି ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ ଲେଖୁଅଛି କେତେବେଳେ ସୁତରାଂ ଏହି ପାଠ୍ୟଚକ୍ରର ସମାବେଶଟି ଏହାକୁ ଭୁଲିଯିବ ନାହିଁ ଆମମାନେ ଖ୍ରୀଷ୍ଟଙ୍କ ସହିତ କିପରି ଭାବରେ ସହଭାଗିତା ରଖିଥାଉ ଖ୍ରୀଷ୍ଟଙ୍କ ସହିତ ବାସ କରିବା ନିମନ୍ତେ ଆମମାନେ ମଣ୍ଡଳୀରେ ଯୋଗଦାନ କରିବା ବିଷୟକୁ ଆବଶ୍ୟକ କରିଥାଉ କି ଖ୍ରୀଷ୍ଟଙ୍କ ମଧ୍ୟରେ ବାସ କରି ରହିବା ନିମନ୍ତେ ଆମମାନେ ମଗ୍ନୀକରଣର ବାପ୍ତିସ୍ମକୁ ଆବଶ୍ୟକ କରିଥାଉ କି ଖ୍ରୀଷ୍ଟରେ ବାସ କରି ରହିବା ନିମନ୍ତେ ଆମେ କୌଣସି ଧନ୍ଦାମୂଳକ ବ୍ୟବସ୍ଥାକୁ ଆବଶ୍ୟକ କରିଥାଉ କି ଆମମାନେ କିପରି ଭାବରେ ଖ୍ରୀଷ୍ଟଙ୍କ ସହରେ ବାସ କରି ରହିଥାଉ ଏକମ କରନ୍ଥୀୟ ବାର ଅଧ୍ୟାୟ ଅନୁସାରେ ଏକ ଆତ୍ମାଙ୍କ ଦ୍ୱାରା ହିଁ କେବଳ ସମ୍ଭବ ଅଟେ ଏକ ଆତ୍ମା ତାହା ବଡ଼ ଅକ୍ଷରରେ SPIRT ସ୍ପିରିଟ୍ ଏହିପରି ରହିଅଛି ଯିଏକି ପବିତ୍ର ଆତ୍ମା ହିଁ ଅଟନ୍ତି ଆମମାନେ ସେହି ପ୍ରତିଜ୍ଞିତ ଦେଶର ସହିତ ବାପ୍ତିଜିତ ହୋଇଅଛୁ ଏହି ପ୍ରତିଜ୍ଞିତ ଦେଶରେ ଏହିପରି ଏକ ପ୍ରତିଜ୍ଞିତ ଦେଶ ମଧ୍ୟରେ ସବୁକିଛି ବିଷୟ ଆମମାନଙ୍କ ଅଧିକାରର ଅନ୍ତର୍ଭୁକ୍ତ ଅଟେ ଭାଇ କଲିନ୍ସ ମହାଶୟ ଆପଣ ଏହାକୁ ଲକ୍ଷ୍ୟ କରିଥାନ୍ତି କି ସେହି ପ୍ରତିଜ୍ଞିତ ଦେଶ ମଧ୍ୟ ସ୍ଥିତ ସବୁକିଛି ବସ୍ତୁଗୁଡ଼ିକ ଆମ୍ଭମାନଙ୍କର ଅଧିକାରଭୁକ୍ତ ଅଟେ ଜର୍ଦ୍ଦନ ନଦୀର ଇଲାକାକୁ ଇସ୍ରାଏଲୀୟ ସନ୍ତାନଗଣ ଯେତେବେଳେ ପାର କରିଥିଲେ ସେ ପ୍ରତିଜ୍ଞା ଦେଶକୁ ପ୍ରବେଶ କରିଥିଲେ ସେମାନେ ସମସ୍ତ ଶତ୍ରୁଗଣଙ୍କୁ ତା ପୂର୍ବରୁ ପରାଜିତ କରିସାରିଥିଲେ ସୁତରାଂ ଏତେବେଳେ ମନେ ରଖିଥାନ୍ତୁ ସେହି ପ୍ରତିଜ୍ଞା ଦେଶରେ ଆପଣମାନେ ଯେ ପୀଡ଼ାରୁ ମୁକ୍ତ ଅଟନ୍ତି ଏହା ତାର ଅର୍ଥ ପ୍ରକାଶ କରିନଥାଏ ପୁଣି ଆପଣମାନେ ଯେ ସମସ୍ୟା ଗୁଡ଼ିକରୁ ସୁଦ୍ଧା ଯେ ମୁକ୍ତ ଅଟନ୍ତି ଏହାକୁ ମଧ୍ୟ ତାହା ଅର୍ଥ କରିନଥାଏ ତଥାପି ସେହି ସ୍ଥାନଟି ତ ଏଗୁଡ଼ିକୁ ପରାଜିତ କରିଥାଏ ଓହୋ ଏହାକୁ ଗଭୀର ରୂପେ ବୁଝିବାକୁ ଚେଷ୍ଟା କରନ୍ତୁ ତାହା ଯେ ଆପଣଙ୍କ ଦେଶ ଅଟେ ଏହା ହିଁ ସେପରି କହିଥାଏ କେବଳ ଉଠି ପଡ଼ନ୍ତୁ ଆଉ ତାହାକୁ ଅଧିକାର କରି ନିଅନ୍ତୁ ଦେଖନ୍ତି ତ ଯେତେବେଳେ ପୁଣି ମନେ ରଖିଥାନ୍ତୁ କେବଳ ଗୋଟିଏ ମାତ୍ର କାରଣବଶତଃ ଯେପରିକି ଇସ୍ରାଏଲୀୟ ପ୍ରଜାଗଣ ଆପଣା ମଧ୍ୟରୁ କେବଳ ଜଣେ ମାତ୍ର ବ୍ୟକ୍ତିଙ୍କୁ ହରାଇ ପକାଇଥିଲେ ତାହା ସେହି ଉଦ୍ଦେଶ୍ୟ ପାଇଁ ହିଁ ଥିଲା ଯେତେବେଳେ କି ସେ ପାପ ଛାଉଣୀ ମଧ୍ୟକୁ ପ୍ରବେଶ କରାଇଥିଲେ କୌଣସି ଏକ ଯୋଗ୍ୟ ବିଷୟ ଉପରେ ପରାଜିତ ହେବା ବିଷୟଟି କେବଳ ତାହା ହିଁ ଏକମାତ୍ର କାରଣ ଅଟେ ଯାହାକି ଆମମାନେ ଅନୁଭବ କରିପାରିଥାଉ ଅର୍ଥାତ୍ ଆମମାନଙ୍କ ଛାଉଣୀ ମଧ୍ୟରେ ପାପ ପ୍ରବେଶ କରିବା କାରଣରୁ ହିଁ ତାହାକୁ ଲକ୍ଷ୍ୟ କରୁଥାଉ କୌଣସି ଏକ ସ୍ଥାନରେ ନିଶ୍ଚୟ ବିଭ୍ରାଟର କାରଣ ଅବଶ୍ୟ ରହିଥାଏ ପୁଣି ଆଖନ ଯେତେବେଳେ ସେହି ଅଳଙ୍କାର ଗୁଡ଼ିକୁ ପୁଣି ବସ୍ତ୍ରଗୁଡ଼ିକୁ ସେହି ବାବିଲୋନୀୟ ଛାଉଣୀରୁ ଚୋରାଇ ଆଣିଥିଲେ ସେଥିରେ ଛାଉଣୀ ମଧ୍ୟରେ ପାପ ପ୍ରବେଶ କରିଥିଲା ପୁଣି ସଂଗ୍ରାମର ବିଭ୍ରାଟ ଏବଂ ପରାଜୟ ତାର ଏକ ଚିହ୍ନ ସେତେବେଳେ ଦେଖିବାକୁ ମିଳିଥିଲା ଆଜିର ଏହି ରାତ୍ରିକାଳୀନ ଅବସରରେ ଆପଣମାନେ ମୋର ହସ୍ତରେ ଏହି ନିଖୁନ୍ତ ମଣ୍ଡଳୀକୁ ଏହି ଦଳଟିର ସଦସ୍ୟଗଣଙ୍କୁ ତ୍ରୁଟିହୀନ ଭାବେ ଈଶ୍ୱରଙ୍କ ପ୍ରତିଜ୍ଞା ସହିତ ଅବିଚଳିତ ହୋଇ ରହିଥିବା ଦଳଟିକୁ ପବିତ୍ର ଆତ୍ମାରେ ଭରପୁର ହୋଇ ରହିଥିବା ଆତ୍ମାରେ ଗମନାଗମନ କରୁଥିବା ସଦସ୍ୟଗଣଙ୍କୁ ସମର୍ପି ଦିଅନ୍ତୁ তেবে যে কোনসি ধরনের পীড়া অথবা যে কোনসি ধরনের কষ্ট কিংবা যে কোনসি ধরনের কষ্টদায়ী পীড়া তাহা রই থাই না কাহিকি সেই সকল সংকট গুড়ি কজে দূরে যাব সেপরি এক দৃঢ়তর নিমক বিষয়ক মু আহ্বান প্রদান করে থাকে এই রাষ্ট্রটির মধ্যে জয়ী লুইস পরি সেই সকল ব্যক্তিগুলো সে সকল প্রকার বেদনা গুড়ি সহিত আহ্বান দিয়ে পুনি এই দিন মানে পরিচিত হয়ে রয়েছে সেই সকল প্রকার পীড়া ও কষ্ট গুড়ি সহিত সেই সকল অবিশ্বাসী গুলো আহ্বান প্রদান করে থাকে পুনি কে যে সে এই সকল ব্যাধি গুড়ি সম্পূর্ণ রূপে আরোগ্য হয়ে যাবে আজ্ঞা হ সেপরি অবশ্য হয়ে যাবে ঈশ্বর তো প্রতিজ্ঞাটি দান করেছিলেন কেবল পাপ এবং অবিশ্বাসটি তহিঁর এখন দূরে রাখি থাকে পুনি কিছু কাল উত্তরে এই স্বল্প ধরনের অবিশ্বাসটি যে কোন অটে তাহলে ধ্যান করা নিমন্তে আমার সে আড়ক অগ্রসর করে চালা এতবে যে মানে খ্রিস্ট যীশুঙ্কর অনেক আমার পিতা ঈশ্বর ও প্রভু যীশু খ্রিস্টঙ্ ঠার অনুগ্রহ ও শান্তি তুমার প্রতি হে আমার প্রভু যীশু খ্রিস্ট ঈশ্বর ও পিতা ধন্য হেতু সে খ্রিস্টঙ্কর আমি সমস্ত আত্মিক আশীর্বাদ দ্বারা স্বর্গরে আশীর্বাদিত করিয়াছন্তি আমমানে খ্রিস্ট যীশুঙ্ ঠারে যেতবে বাস করি রহিথাউ সেতবে আমমানে আত্মিক আশীর্বাদ গুলিকু পাই সারিথাউ খ্রিস্টঙ্ক ঠারু বাহারে থাই আমমানে কেবল উন্মাদনা গুলিকু হি লাভ করিথাউ খ্রিস্ট যীশুঙ্ক ঠারে থাই আমমানে নিশ্চিত ধরনের আশীর্বাদ গুলিকু লাভ করি সারিছু সুস্থ বিশ্বাসী গলঙ্কু অযোগ্য গলঙ্কু ধরণ হারি গলঙ্কু সেপরি তো নুহে মাত্র আপন মানে যে প্রতিজ্ঞা দেশে পদার্পণ করে সারি এই উক্তি যেতবে পর্যন্ত আপনার কহিয়া চেষ্টা করছেন তথাপি আপনার সেপরি আদৌ নুহতি তবে তো আপন মান পাপ গুড়ি আপন মান তহিঁর বাহারে রকিথার সূচাই থাকে আর্বপ্রথম বিষয়টি যা কি আপন মানে জাঁ থাকে তা এই কি যে আপন মানে স্বয়ং ইতস্তত ভ্রমণ করুথা দেখবে পুনি আমমানে প্রায়ত যেপরি কহিথাও তদনুসারে ও জগতটি আপনার মধ্যে আস্থা জমাই রই যাই থাকে পুনি যাহা বিষয়ে আপন মানে আলাপ আলোচনা করে থাকে তাহলে যে আপন মানে আদৌ লাভ করে না থাকে এখন আপন মানে সেতবে লক্ষ্য করে থাকে মাত্র আপন মানে যেতবে খ্রিস্ট যীশুঙ্ ঠারে বাস করে রই থাকে সে তো আপন মানুষ স্বর্গীয় শান্তি প্রতিজ্ঞা করেছেন্তি পুনি স্বর্গীয় আশীর্বাদ স্বর্গীয় আত্মা পুনি অন্যান্য সকল বিষয় গুড়ি তো আপনার অংশধন করে রকি দিয়েছেন আপনার তো প্রতিজ্ঞিত দেশর বাসিন্দাগণ অটান্তি পুনি সকল প্রকার বিষয় গুড়ি পূর্ণ অধিকারীগণ অটান্তি আমেন কিপরি চিত্তাকর্ষক বিষয় অটে ও আসন্তু আমমানে অধ্যয়নত হয়ে রই থাউ যেপরিকি সে আমমানঙ্কু মনোনীত কলে যেপরিকি সে আম্ভ মানঙ্কু তাহাঙ্কঠারে মনোনীত কলে যেপরিকি সে আমমানঙ্কু তাহাঙ্কঠারে মনোনীত কলে কাহাঠারে খ্রিস্টঙ্কঠারে এতবেলে পূর্বর সে আদি পুস্তকরে পুনি প্রকাশিত বাক্যরে আমমানে লাভ করে সারিছু অর্থাৎ প্রকাশিত বাক্য সতর আঠ পদরে আমমানে দেখি সারিছু যে জগতর পত্নাবধী সময়ের খ্রিস্ট যীশুঙ্ক ঠারে সে আমমানঙ্কু মনোনীত করিয়াছন্তি আউ এই বাক্যটি মতে পরবর্তী পদকু পাঠ করিয়াকু সুযোগ দিয়ন্তু অর্থাৎ আমমান যেপরি তাহাঙ্ক সাক্ষাৎরে পবিত্র ও অনিন্দনীয় হেউ এথিপাইঁ সে জগতর পত্ন পূর্বে তাহলে আমমানঙ্কু মনোনীত কলে আমমানঙ্কু পূর্বরু নিরূপণ করিথা যোগু সেই শব্দ পূর্বরু নিরূপণ কলে এ বিষয় উপরে মু কিছু ক্ষণ নিমন্তে অটকি যাওয়াকু ইচ্ছা করিথায়ে আউ পূর্বরু নিরূপণ কলে তা এপরি কহিনথায়ে যে মু ভাই নেভিলঙ্কু মনোনীত করিবি আউ মু ভাই ব্লেয়রঙ্কু মনোনীত করিবি নাহিঁ সেপরি কিছু পার্থক্য বিষয়কু তাহা কহিনথায়ে তাহা তো সেপরি কিছু পার্থক্যতার বিষয় নুহে এহা তো ঈশ্বরঙ্ক পূর্ব জ্ঞানের যোজনাটি অটে যাহাকি জানি থাকে যে কিয়ে যোগ্য পুনি কিয়ে অযোগ্য অটন্তি কিংবা কিয়ে প্রকৃতরে তাঙ্কর অটন্তি এহাকু সে বুঝিথান্তি সুতরাং ସେ ଯେ କଣ କରିବାକୁ ଯାଉଛନ୍ତି ତାହାକୁ ଈଶ୍ୱର ଆପଣା ପୂର୍ବ ଜ୍ଞାନ ଅନୁସାରେ ପୂର୍ବରୁ ବୁଝିଥିଲେ। ପୁଣି ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହାକୁ ପରମେଶ୍ୱର ନିଜର ପୂର୍ବ ଜ୍ଞାନାନୁସାରେ ବୁଝିସାରିଥିଲେ, ଯେପରିକି ଆଗତ ହେବାକୁ ଥିବା ସେହି ଯୁଗରେ ସେ ତାହାକୁ ସଫଳ କରିପାରନ୍ତି। ପୁଣି ସକଳ ବିଷୟଗୁଡ଼ିକୁ ଏକ ବ୍ୟକ୍ତିଙ୍କଠାରେ ସଂଗୃହିତ କରିପାରନ୍ତି, ଯିଏକି ଖ୍ରୀଷ୍ଟ ଯୀଶୁ ହିଁ ଅଟନ୍ତି। ମୋତେ ଗୋଟିଏ ଛୋଟ ଉଦାହରଣକୁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଦିଅନ୍ତୁ। ଏହା ଉତ୍ତମ ଧରଣ ବିଷୟ ଅଟେ। ଆମେମାନେ ପଛକୁ ଫେରି ଯାଇଥାଉ। ସେଦିନ ରାତ୍ରି କାଳରେ ମୁଁ ଯେ ଏହା ଉପରେ କିଛିଟା ପ୍ରଚାର କରିଥିଲି ଏପରି ବିଶ୍ୱାସ କରିଥାଏ, କିମ୍ବା ଆଦି ପୁସ୍ତକର ପ୍ରଥମ ଅଧ୍ୟାୟ ଉପରେ ଏକ ପର୍ବ 26 ପଦ ଉପରେ ମୁଁ ଯେ ତାହାକୁ ଆଧାରିତ କରିଥିଲି ଏପରି ଭରସା କରିଥାଏ। ଈଶ୍ୱର ଆପଣାର ନାମକୁ ପ୍ରଭୁ ପରମେଶ୍ୱର କହି ଯେତେବେଳେ ପରିଚିତ କରାଇଥିଲେ, ସେତେବେଳେ ତାହା ତ ୟେଲ ୟେଲାହୋ ଏଲୋହିମ ପରି ଏକ ଶବ୍ଦ ଅଟେ, ଯାହାର ଅର୍ଥଟି ସ୍ୱୟଂରୁ ସ୍ଥିତାବସ୍ଥାରେ ରହିଥିବା ବ୍ୟକ୍ତି ଜଣକ ହିଁ ଅଟେ। ତାଙ୍କ ବିନୁ ଅନ୍ୟ କୌଣସି ବସ୍ତୁ ତା ପୂର୍ବରୁ ସ୍ଥିତାବସ୍ଥାରେ ରହି ନଥିଲେ। ସେତେବେଳେ ପ୍ରବନ୍ଧ ନଥିଲା, ଆଲୋକ ରହିନଥିଲା, ତାରାଗଣ ମଧ୍ୟ ରହିନଥିଲେ, ଜଗତର ସ୍ଥିତି ରହିନଥିଲା, କୌଣସି ବସ୍ତୁର ଅବସ୍ଥିତି ମଧ୍ୟ ରହିନଥିଲା। ତାହା ତ ଈଶ୍ୱର, ହଁ କେବଳ ଈଶ୍ୱର ହିଁ ଥିଲେ, ୟେଲ ୟେଲ ହାମ ଏଲୋହିମ ଜଣକ ହିଁ ଥିଲେ, ଆଉ ସେ ତ ତାହାକୁ ରଚନା କରିଥିଲେ। ପୁଣି ସେହି ସତ୍ତାଙ୍କର ମଧ୍ୟରେ ନୈସର୍ଗିକ ଗୁଣଗୁଡ଼ିକ ପୂର୍ଣ୍ଣ ହୋଇ ରହିଥିଲା, ଯାହାର ଅର୍ଥ ଏପରି ଥିଲା ଯେ ସେ ଥିଲେ ସେହି ୟେଲ ୟେଲାହ ମହାନ ଇଲୋହିମ ଜଣକ ହିଁ ଏକ ନୈସର୍ଗିକ ଗୁଣ ଥିଲେ, କିମ୍ବା ଏକ ନୈସର୍ଗିକ ଗୁଣ ଥିଲେ ଯେ କଣ ତାହାକୁ ଏହାକୁ ଆପଣମାନେ ଜାଣନ୍ତି ନିଶ୍ଚୟ, କିମ୍ବା ମୋତେ ତାହାକୁ ଏପରି ଭାବରେ କହି ବୁଝାଇବାକୁ ଦିଅନ୍ତୁ, ତାହା ଏକ ସ୍ୱଭାବ ସଦୃଶ ଥିଲା। ଜଣେ ଶିଶୁଟିଏ ସୁଦ୍ଧା ବୁଝିପାରିବା ଭଳି ତା ସେପରି ଏକ ସ୍ୱଭାବ ଥିଲେ। ପୁଣି ମୁଁ ମଧ୍ୟ ସେପରି ଧରଣର ସ୍ୱଭାବ ବିଶିଷ୍ଟ ଏକ ଶିଶୁ ସନ୍ତାନ ହିଁ ଅଟେ, ଯିଏକି ଏହାକୁ ଠିକ୍ ସେହିପରି ହିଁ ଲାଭ କରିବ, ହଁ ସେପରି ହିଁ କରିବ। ପିତା ବୋଲି ସମ୍ବୋଧିତ ହେବାର ଏକ ପ୍ରକାର ଅଭିଳାଷା ତାଙ୍କ ମଧ୍ୟରେ ସେତେବେଳେ ବାସ କରି ରହିଥିଲା। ଏହା ସତ୍ତ୍ୱେ ସେ ତ ସ୍ୱୟଂରୁ ସ୍ଥିତାବସ୍ଥାରେ ଥିଲେ। ପିତା ବୋଲି ଅଭିହିତ ହେବା ନିମନ୍ତେ ତାଙ୍କ ମଧ୍ୟରେ ସେପରି କିଛି ବିଶେଷତା ରହି ନଥିଲା। ପୁଣି ସେହି ସତ୍ତାଙ୍କର ମଧ୍ୟବର୍ତ୍ତୀ ଅବସ୍ଥାଟିରେ ମଧ୍ୟରେ କିଛିଟା ବିଶେଷଣ ସ୍ୱଭାବ ପୁରି ରହିଥିଲା, ଯଦ୍ୱାରା ସେ ଈଶ୍ୱର ବୋଲି ପରିଚିତ ଥିଲେ। ଆଉ ଈଶ୍ୱର ସେ ତ ଆରାଧନାର ଆକର ଅଟନ୍ତି, ତଥାପି ସେ ତ ସ୍ୱୟଂରୁ ସ୍ଥିତିବାନ ଅଟନ୍ତି, ୟେଲ ୟେଲାହ ୟେଲାହ ଏଲୋହିମ ଅଟନ୍ତି। ଏହା ସତ୍ତ୍ୱେ ତାଙ୍କୁ ଉପାସନା କରିବା ପାଇଁ କେହି ଉପାସକ ସେତେବେଳେ ନଥିଲେ। ସେହି ସତ୍ତାଙ୍କର ମଧ୍ୟସ୍ଥିତ ଅନ୍ତରରେ ଏକ ପ୍ରକାର ସତ୍ତା ରହିଥିଲା, ଆଉ ସେ ତଦ୍ୱାରା ଉଦ୍ଧାରକର୍ତ୍ତା ବୋଲି ପରିଚିତ ଥିଲେ। ତଥାପି ଉଦ୍ଧାର କରାଯିବା ନିମନ୍ତେ ସେତେବେଳେ ସୁଦ୍ଧା କେହି ଜଣେ ହେଲେ ବିପଦଗାମୀ ହୋଇନଥିଲେ। ଲକ୍ଷ୍ୟ କରନ୍ତି ତ, ସେହି ସତ୍ତାଙ୍କ ମଧ୍ୟରେ ଆରାଧ୍ୟ ଈଶ୍ୱର ମଧ୍ୟରେ ସେତେବେଳେ ସେ ଜଣେ ଆରୋଗ୍ୟକାରୀ ତାର ରୂପକୁ ଧରି ବାସ କରି ରହିଥିଲେ। ଦେଖନ୍ତୁ, ଏହା ସତ୍ତ୍ୱେ ଆରୋଗ୍ୟତା ଲାଭ କରିବା ଉଦ୍ଦେଶ୍ୟରେ ସେତେବେଳେ କେହି ଜଣେ ହେଲେ ସୁଦ୍ଧା ପୀଡିତ ନଥିଲେ, କିମ୍ବା ପୀଡିତ ହେବାକୁ କେହି ପ୍ରାଣୀ ନଥିଲେ। ଆପଣମାନେ ସେହି ନକ୍ସାଟିକୁ ଧ୍ୟାନ କରନ୍ତି କି? ତେଣୁକରି ତାଙ୍କ ନୈସର୍ଗିକ ଗୁଣଗୁଡ଼ିକ ତ ତାଙ୍କର ସ୍ୱଭାବଟି ଆଜିକା ଦିନଗୁଡ଼ିକର ଚିତ୍ରକୁ ଉତ୍ପନ୍ନ କରିଥାଏ। କେତେକ ବ୍ୟକ୍ତି ଏପରି କହିଥାନ୍ତି, ଆଚ୍ଛା ତେବେ ଈଶ୍ୱର ଆରମ୍ଭ କରିବା ସମୟରୁ ଏହାକୁ କାହିଁକି ସ୍ଥଗିତ କରିଦେଇନଥିଲେ? ସେ ତ ଜଣେ ନିର୍ଦ୍ଦୟୀ ହୃଦୟ ବିଶିଷ୍ଟ ବ୍ୟକ୍ତି ଅଟନ୍ତି। ଜୋଇ ଲୁଇସ୍ ଏପରି କହିଥିଲେ, ସେହି ଜଣକ ଯିଏକି ଜୋଇଙ୍କୁ ଦୋଷୀ ବୋଲି କହିଥିଲେ, କିମ୍ବା ଜ୍ୟାକ୍ କୋଇଙ୍କୁ ସେପରି ବୋଲି କହିଥିଲେ, ତାଙ୍କୁ ଧ୍ୟାନ ଦିଅନ୍ତୁ, କହିଥିଲେ ସେ ତ ଜଣେ ଅତି ନିର୍ଦ୍ଦୟୀ ହୃଦୟ ବିଶିଷ୍ଟ ବ୍ୟକ୍ତି ଅଟନ୍ତି, ଈଶ୍ୱର କହି ପରିଚିତ ହେଉଥିବା ସେପରି କୌଣସି ସତ୍ତା ଆଦୌ ନାହାନ୍ତି। ସେପରି କୌଣସି ସତ୍ତା ଯଦି ନଥିଲେ ତେବେ ସେ ପରିଚୟକୁ ଆସିପାରିଥାନ୍ତେ, ଓହୋ ସେହି ସକଳ ନାମ ଗୁଡ଼ିକ ସହିତ ଅଳଙ୍କୃତ କରି ତାଙ୍କୁ କେବଳ ସମ୍ବୋଧନ କରନ୍ତୁ, ବୁଝନ୍ତୁ। ଆଉ ତାହା ଏହି କାରଣରୁ ହିଁ କେବଳ ଅଟେ, ଯେହେତୁ ସେ ଏଠା ସ୍ଥିତ ସକଳ ପ୍ରକାର ବିଚକ୍ଷଣ ବୁଦ୍ଧି ଜ୍ଞାନରେ ପରିପୂର୍ଣ୍ଣ ଥାଇ ପାରନ୍ତି, ଏହା ସତ୍ତ୍ୱେ ସେ ଏଠାସ୍ଥିତ କୌଣସି ବିଶେଷ ଜ୍ଞାନ ଶକ୍ତିକୁ ଆଦୌ ଲାଭ କରିନଥାନ୍ତି ଆଉ ତାହା ତାହି ତ ସେହି କ୍ଷେତ୍ରଟି ଅଟେ ଯେଉଁ ସ୍ଥାନ ଏହା ପରିଚିତ ହୋଇ ରହିଅଛି ବୁଝନ୍ତି ତ ଏହି ବାକ୍ୟଟି ଏଠାରେ ସେପରି ଏକ ବିଷୟକୁ କହିଥାଏ ମାତ୍ର ସେ ତାହାକୁ ଗୁପ୍ତ କରି ରଖିଥିଲେ ଆଉ ଏହି ନିଗୁଢ ତତ୍ତ୍ୱ ଗୁଡିକ ତ ଏତେବେଳେ ଗୁପ୍ତ ହୋଇ ରହିଅଛି ମନେ ରଖିଥାନ୍ତୁ ବାଇବଲ ଏପରି କହିଅଛି ଯେ ଜଗତର ପତନାବଧି ସମୟରୁ ଯେପରି ଗୁପ୍ତ ହୋଇ ରହିଥିଲା ପୁଣି ଈଶ୍ୱରଙ୍କ ପୁତ୍ରଗଣଙ୍କ ପ୍ରକାଶିତ ହେବା ଉଦ୍ଦେଶ୍ୟରେ ଅପେକ୍ଷା କରି ରହିଅଛି ସେମାନଙ୍କୁ ମଣ୍ଡଳୀ ମଧ୍ୟରେ ପରିଚିତ କରାଇବା ଅଭିପ୍ରାୟରେ ଅପେକ୍ଷା କରି ରହିଅଛି ଓହୋ ବିସ୍ମୟଜନକ ଆପଣମାନେ ଏହାକୁ ବୁଝନ୍ତି କି ମୋର ସେହି କାହାଣୀ ଉପରେ ମୁଁ ଏତେବେଳେ କିଛି କ୍ଷଣ ମଧ୍ୟ କେବଳ ସ୍ଥଗିତ ହୋଇ ରହିବି କିମ୍ବା ମୁଁ ପରିଚୟ ତାକୁ ଆଣିବି ପୁଣି ଏହାକୁ ଲାଭ କରିବା ପର୍ଯ୍ୟନ୍ତ ମୁଁ ମୋର ପରବର୍ତ୍ତୀ ବିଚାରଧାରା ଉପରକୁ ଅଗ୍ରସର କରିବି ପୁଣି ମନେ ରଖିଥାନ୍ତୁ ଯେ ମୋଷାଙ୍କ ଯୁଗରେ ସେହି ସକଳ ପ୍ରକାର ଦିନ ଗୁଡିକର ମଧ୍ୟ ଦେଇ ଏପରିକି ଭାବବାଦୀଗଣଙ୍କର ସେହି ବିଗତ ଯୁଗ ଗୁଡିକର ମଧ୍ୟ ଦେଇ ସେହି ସକଳ ଯୁଗ ଗୁଡିକର ମଧ୍ୟ ଦେଇ ଏହି ବିଳମ୍ବିତ ସମୟବଧି ସେହି ସକଳ ବିଷୟ ଗୁଡିକର ପ୍ରକାଶିତ ହେବାର ଅଭିଳାଷକୁ ସଂଜୀବିତ କରି ସେମାନେ ତାବତ୍ ଅପେକ୍ଷା କରି ରହିଥିଲେ ଧର୍ମଶାସ୍ତ୍ର ଅନୁସାରେ ସେମାନେ ସେପରି ଅପେକ୍ଷା କରି ରହିଥିଲେ ତାହା ହିଁ ସତ୍ୟ କଥା ଅଟେ ଯେହେତୁ ଈଶ୍ୱରଙ୍କ ପୁତ୍ର ଗ୍ରହଣ ପ୍ରତି ଏହା ପ୍ରଘଟୀକୃତ ହେବାକୁ ହିଁ ନିଶ୍ଚିତ ହୋଇ ରହିଥିଲା କାହିଁକି ନାଶବାନ ସନ୍ତାନଗଣଙ୍କ ସମୟରୁ ପିରାମିଡ୍ର ରୂପରେଖାରେ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ଯେପରିକି ମୁଁ କହିଅଛି ତାହା ତ ନିକଟରୁ ନିକଟବର୍ତ୍ତୀ ହୋଇ ଗଢି ଉଠିବାରେ ଲାଗିଥିଲା ଯେପରିକି ଅଧିକାଂଶ ସମୟରେ ମୁଁ ଏହି ମନ୍ତବ୍ୟକୁ ଦେଇ ଆସିଅଛି ପୁଣି ଏପରି କହିଥିଲି ଯେ ଈଶ୍ୱର ତିନୋଟି ବାଇବଲକୁ ପ୍ରସ୍ତୁତ କରିଥିଲେ ସର୍ବପ୍ରଥମ ବାଇବଲଟି ସେ ତାହାକୁ ଆକାଶର ବକ୍ଷରେ ରାଶିଚକ୍ର ରୂପେ ଅବସ୍ଥାନ କରାଇ ରଖିଥିଲେ ଆପଣମାନେ ରାଶିଚକ୍ରକୁ କଦାପି ଧ୍ୟାନର ସହିତ ଦେଖିଥିଲେ କି ରାଶିଚକ୍ରର ସର୍ବପ୍ରଥମ ଚିତ୍ର ତାହା କ'ଣ ଅଟେ ତାହା ତ ଏକ କୁମାରୀ କନ୍ୟାର ଚିତ୍ର ଅଟେ ରାଶିଚକ୍ରର ସର୍ବଶେଷ ଚିତ୍ରଟି ତାହା କ'ଣ ଅଟେ ଲିଓ ଅଥବା ସିଂହ ଅଟେ ସେ ତ ସର୍ବପ୍ରଥମେ ଏକ କନ୍ୟା ନିକଟକୁ ଆସିଥିଲେ ପୁଣି ସେ ଦ୍ୱିତୀୟ ଥର ନିମନ୍ତେ ଯେହୁଦା ବଂଶଜ ହୋଇ ଏକ ସିଂହ ସମାନ ହୋଇ ଆସିବାକୁ ମନସ୍ଥ କରି ରହିଅଛନ୍ତି ବୁଝନ୍ତି ତ ପରବର୍ତ୍ତୀ ବାଇବଲଟିକୁ ସେ ପିରାମିଡ୍ ମଧ୍ୟରେ ଅବସ୍ଥାନ କରାଇଥିଲେ ପୂର୍ବେ ହନକଙ୍କ ଯୁଗରେ ସେପରି କରିଥିଲେ ଯେତେବେଳେ ସେମାନେ ପିରାମିଡ୍ଟିଏ ନିର୍ମାଣ କରିଥିଲେ ସେମାନେ ସେଗୁଡ଼ିକୁ ମାପଚୁପ କରିଥିଲେ ମୁଁ ଏହାକୁ ଆଦୌ ବୁଝିପାରିନଥାଏ ତଥାପି ଯୁଦ୍ଧ କ୍ଷେତ୍ର ଗୁଡିକର ମଧ୍ୟରେ ଯେଉଁ ସମୟରେ ସେମାନେ ସ୍ଥଗିତ ହୋଇଯାଇଥାନ୍ତି ପୁଣି ଦୀର୍ଘ ସମୟ ଧରି ଆପଣମାନଙ୍କୁ ଆଣ୍ଠୁକୁ ପାତି ପକାଇଥାନ୍ତି ପୁଣି ଯୁଦ୍ଧ କ୍ଷେତ୍ରର ଦୂରତାକୁ ମାପଚୁପ ତଦାରଖ କରିଥାନ୍ତି ବର୍ତ୍ତମାନ କେଉଁ ସ୍ଥାନରୁ ଆରମ୍ଭ କରି ସେମାନେ ଯେ ମାପଚୁପ କରିଥାନ୍ତି ତାହାକୁ ଆପଣମାନେ ଜାଣନ୍ତି କି ରାଜାଙ୍କ ଉଆସ ମଧ୍ୟରୁ ଆରମ୍ଭ କରି ସେମାନେ ସେହି ମାପଚୁପ କାର୍ଯ୍ୟଟିକୁ ଆରମ୍ଭ କରିଥାନ୍ତି ପୁଣି ଏହି ପିରାମିଡ୍ଟି ଯେତେବେଳେ ଉପରକୁ ଉପର କରି ଗଢି ଉଠିବାରେ ଲାଗିଥାଏ ଆମମାନେ ଏହାକୁ ନିର୍ମାଣ କରିପାରିନଥାଉ ଆମମାନେ ଉପଲବ୍ଧ ଥିବା ଯେକୌଣସି ସାଧନ ଗୁଡିକ ସାହାଯ୍ୟରେ ଏହାକୁ ଆଦୌ ନିର୍ମାଣ କରିପାରିବା ନାହିଁ କୌଣସି ଏକ ନିର୍ଦ୍ଦିଷ୍ଟ କେନ୍ଦ୍ରବିନ୍ଦୁରୁ ଆରମ୍ଭ କରି ଏହା ନିର୍ମିତ ହୋଇଅଛି ପୁଣି ଚୂଡାମଣିର ପଥରଟି ତଥାପି ସ୍ଥାପିତ ହୋଇପାରିନଥିଲା ସେମାନେ ପିରାମିଡ୍ର ଚୂଡାରେ ସେହି ପ୍ରଧାନ ପ୍ରସ୍ତୁତିକୁ ସେତେବେଳେ ମଧ୍ୟ ଆଦୌ ସ୍ଥାପିତ କରିପାରିନଥିଲେ ଆପଣମାନେ ଏହାକୁ ଜାଣନ୍ତି କି ନାହିଁ ତାହା ତ ମୁଁ ଜାଣେ ନାହିଁ ମାତ୍ର ବିଶ୍ୱ ଦେଶ ସ୍ଥିତ ସବୁଠାରୁ ବିରାଟ ପିରାମିଡ୍ଟି ତାହା ତ ଆପଣଙ୍କ ଚୂଡାରେ ସେହି ଚୂଡାମଣି ରହିତ ଅଟେ ସେପରି କାହିଁକି ଯେହେତୁ ଚୂଡାମଣି ତ ଅସ୍ୱୀକୃତ ହୋଇଯାଇଥିଲେ ଦେଖନ୍ତୁ ଖ୍ରୀଷ୍ଟ ସେହି ଚୂଡାମଣିର ପ୍ରସ୍ତୁତ ଅଟନ୍ତି ଯିଏକି ଅସ୍ୱୀକୃତ ଅନାଦରିତ ହୋଇଥିଲେ ତଥାପି ଲୁଥରାନ୍ ଯୁଗରୁ ଆମ୍ଭେମାନେ ଯେତେବେଳେ ଆଗକୁ ବଢ଼ିଥିଲୁ ସେହିପରି ଭାବରେ ବ୍ୟାପ୍ଟିଷ୍ଟ ଯୁଗରୁ ମେଥଡିଷ୍ଟ ଯୁଗରୁ ପେଣ୍ଟିକୋଷ୍ଟାଲ ଯୁଗରୁ ବାହାରି ଆମେ ଯେତେବେଳେ ଆଗକୁ ବଢ଼ିଥିଲୁ ସେହି ସମୟରୁ ବର୍ତ୍ତମାନ ଆମମାନେ ଚୂଡାମଣିର ସ୍ଥାପନା ଆଡ଼କୁ ଧୀରେ ଧୀରେ ଅଗ୍ରସର କରୁଅଛୁ ଧ୍ୟାନ ଦିଅନ୍ତୁ ସେହି ଚୂଡାମଣି ଯେପରି ସ୍ଥାପିତ ହୋଇପାରନ୍ତି ସେଥିପାଇଁ ଆମମାନେ ଅପେକ୍ଷା କରୁଅଛୁ ପୁଣି ଆକାଂକ୍ଷା ମଧ୍ୟ କରୁଅଛୁ ଗୃହଟି ଏତେବେଳେ ସମ୍ପୂର୍ଣ୍ଣ ଅବସ୍ଥାକୁ ଧାରଣ କରିସାରିଅଛି ଆପଣମାନେ ଧର୍ମଶାସ୍ତ୍ରରେ ପାଠ କରିନାହାନ୍ତି କି ଯେ ଚୂଡାମଣିର ପଥରଟି ଅନାଦୃତ ହୋଇଥିଲେ ବୋଲି ଅବଶ୍ୟ ତାହା ଯେ ସଲୋମନଙ୍କ ମନ୍ଦିର ବିଷୟରେ ବର୍ଣ୍ଣନା କରୁଅଛି ଏହାକୁ ଆମମାନେ ହୃଦୟଙ୍ଗମ କରିଥାଉ। ତଥାପି ଅନାଦୃତ ହୋଇଥିବା ପଥରଟି ଏତେବେଳେ କଣର ପ୍ରଧାନ ପଥର ହୋଇପାରିଅଛନ୍ତି। ପୁଣି ଆପଣମାନଙ୍କ ସମ୍ମୁଖରେ ଏକ ଛବିକୁ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ମୁଁ ଏହାକୁ ସେପରି କହୁଅଛି। ବର୍ତ୍ତମାନ ପୁଣି ବାଇବଲ ଅନୁସାରେ ଆମମାନେ ଯୁଗାନ୍ତର ଦିନଗୁଡ଼ିକ ମଧ୍ୟରେ ବାସ କରୁଅଛୁ। ପିରାମିଡ଼ର ଉର୍ଦ୍ଧ୍ୱରେ ଆମମାନେ ଅବସ୍ଥାନ କରି ରହିଅଛୁ। ରାଶିଚକ୍ର ମଧ୍ୟରେ କର୍କଟ ଯୁଗର ସହିତ ଛନ୍ଦାଛନ୍ଦି ହୋଇ ରହିଥିବା ମତ୍ସ୍ୟଯୁଗଗୁଡ଼ିକର ଯୁଗକୁ ଆମମାନେ ଅତିକ୍ରମ କରିସାରିଅଛୁ। ଲିଓ ଅର୍ଥାତ୍ ସିଂହଙ୍କ ଆଗମନ କରୁଥିବା ସମୟରେ ଆମମାନେ ଏତେବେଳେ ଅବସ୍ଥାନ କରୁଅଛୁ। ଚୂଡ଼ାମଣିର ପ୍ରସ୍ତରଟିକୁ ଏତେବେଳେ ଅବସ୍ଥାପିତ କରାଇବା ସମୟ ମଧ୍ୟରେ ଆମମାନେ ରହିଅଛୁ। ପୁଣି ଈଶ୍ୱରଙ୍କ ପୁତ୍ରଗଣଙ୍କ ପ୍ରଗଟୀକରଣ ଯୁଗଟିର ସମୟରେ ଏଲିୟଙ୍କୁ ଆପଣମାନେ ଧ୍ୟାନ କରିଥାନ୍ତି। ଆମମାନେ ଯେ କେଉଁ ସ୍ଥାନରେ ଅଛୁ ତାହାକୁ ଆପଣମାନେ ଦେଖନ୍ତି କି? ଆମମାନେ ଠିକ ଯୁଗାନ୍ତ ସମୟର ମଧ୍ୟବର୍ତ୍ତୀ ସ୍ଥାନରେ ଉପନୀତ ହୋଇସାରିଅଛୁ। ଏହି ସପ୍ତାହର ସମ୍ବାଦପତ୍ରକୁ ଆପଣମାନେ ମଧ୍ୟରୁ କେତେ ଜଣ ପାଠ କରିସାରିଅଛନ୍ତି? କ୍ରୁସେଭ ତଥା ସେହି ଅନ୍ୟାନ୍ୟ ନେତାଗଣ କ'ଣ କହିଥିଲେ? ଓହୋ, ସେମାନେ ତ ପ୍ରସ୍ତୁତ ଅଟନ୍ତି। ପୁଣି ଆମେମାନେ ମଧ୍ୟ ସେମାନଙ୍କ ପରି ପ୍ରସ୍ତୁତ ଅଟୁ। ଆମେନ୍। ଦେଖନ୍ତୁ, ଏହା ହିଁ ଯଥୋଚିତ ବିଷୟ ଅଟେ। ଓହୋ, କିପରି ଏକ ବିଷୟ, କିପରି ଧରଣର ଏକ ସୁଯୋଗ ଅଟେ, କିପରି ଭୀଷଣ ଧରଣର ଦିନ ଅଟେ। ଆମମାନେ ବାସ କରି ରହିଥିବା ସମୟକୁ ଖ୍ରୀଷ୍ଟିଆନ ଯଦି କେବଳ ହୃଦୟଙ୍ଗମ କରିପାରନ୍ତେ, ବିସ୍ମୟଜନକ। ତାହାକୁ ଦେଖିସାରିଥିବା ଏହି ପୁସ୍ତକ ବାଇବଲଟିର ଲେଖକଙ୍କ ବିଷୟରେ ଆପଣ କିପରି ଧରଣର ଭାବନାକୁ ରଖିଥାନ୍ତି? ପୁଣି ଯୁଗାନ୍ତର ଦିନମାନଙ୍କରେ ଏହା ଯେ ପ୍ରଘଟିତ ହେବ ତାହାକୁ ଧ୍ୟାନ କରିଥାନ୍ତି। ଈଶ୍ୱରଙ୍କ ସେହି ପୁତ୍ରଗଣ ଯେଉଁମାନେ କେହି ଯୁଗାନ୍ତର ଦିନମାନଙ୍କରେ ଉତ୍ଥାପିତ ହୋଇଥାନ୍ତି, ସେମାନଙ୍କୁ ଦେଖିବା ନିମନ୍ତେ ଆପଣମାନେ ଅପେକ୍ଷା କରୁଛନ୍ତି, ପୁଣି ଆର୍ତ୍ତନାଦ ମଧ୍ୟ କରୁଅଛନ୍ତି। ଏହି ଯୁଗର ଶେଷ ସମୟରେ ଜଗତର ଉତ୍ପତ୍ତି ପୂର୍ବରୁ ଗୁପ୍ତ ହୋଇ ରହିଥିବା ନିଗୁଢ ତତ୍ତ୍ୱକୁ ପ୍ରକାଶିତ କରିବା ଉଦ୍ଦେଶ୍ୟରେ ପୁଣି ତାହାକୁ ଦୃଷ୍ଟିଗୋଚରକୁ ଆଣିବା ନିମନ୍ତେ ପବିତ୍ର ଆତ୍ମାଙ୍କ ଶକ୍ତିର ସହିତ ଆକାଂକ୍ଷା କରି ରହିଅଛନ୍ତି। ବର୍ତ୍ତମାନ ଜଗତର ପତ୍ନାବଧି କାଳରୁ ସେ ବିଷୟଟି ଉପରକୁ ଆସନ୍ତୁ ଆମମାନେ ଧ୍ୟାନ କରିବା। ପୁନଶ୍ଚ ପ୍ରକାଶନଟିଏ ପାଇବା ଉଦ୍ଦେଶ୍ୟରେ ଆଉ ଆମମାନେ ଯେ ଉଚିତ କିମ୍ବା ଅନୁଚିତ ଧନ ଅଟୁ ତାହାକୁ ବୁଝିବା ନିମନ୍ତେ ସେପରି କରିବା। ପୁଣି ଈଶ୍ୱରଙ୍କୁ ବାପା କହି ସମ୍ବୋଧନ କରୁଥିବା କାରଣରୁ ମୁଁ ଯେ ଉତ୍କଟ ଧାର୍ମିକ ମାନ ଅଟେ, ଏପରି ଏକ ବିଚାରକୁ ଆପଣମାନେ ଯେ କଦାପି ପୋଷଣ କରିବେ ନାହିଁ, ସେପରି ଆଶା ମୁଁ କରିଥାଏ। ମାତ୍ର ଆପଣମାନେ ଏହାକୁ ଯେପରି ବୁଝିପାରିବେ ସେହି କାରଣ ନିମିତ୍ତ ମୁଁ ତାହାଙ୍କୁ ସେହିପରି ଭାବରେ ସମ୍ବୋଧନ କରିଥାଏ। ବାପା ଅଟନ୍ତି, ପିତା କେତେକ ସନ୍ତାନଗଣଙ୍କୁ ଲାଭ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ, ତେଣୁ ସେ କ'ଣ କରିଥିଲେ? ସେ କହିଥିଲେ ସେଠାରେ ସ୍ୱର୍ଗଦୂତଗଣ ସ୍ଥିତିକୁ ଆସନ୍ତୁ, ଆଉ ସେମାନେ ତାଙ୍କ ଚତୁଃପାର୍ଶ୍ୱକୁ ଘେରି ଉଭା ହୋଇଥିଲେ। ଓହୋ, ଏମାନେ ତ ଦେଖିବାକୁ ଅତି ଉତ୍ତମ ଅଟନ୍ତି। ସେମାନେ ତାଙ୍କର ଉପାସନା କରିଥିଲେ, ତତ୍ପରେ ସେ ଈଶ୍ୱର ରୂପେ ବିବେଚିତ ହୋଇଥିଲେ, ସେହି ନୈସର୍ଗିକ ସତ୍ତା ରୂପେ ବୁଝାଯାଇଥିଲେ। ପୁଣି ମନେ ରଖିଥାନ୍ତୁ, ସେ ତ ଏଲୋହିମ ସ୍ୱୟଂରୁ ସ୍ଥିତିବାନ ଆକାରରେ ଥିଲେ, ତାଙ୍କ ବିନୁ ଅନ୍ୟ କେହି ନଥିଲେ। ସର୍ବପ୍ରଥମ ସୃଷ୍ଟ ପ୍ରାଣୀଗଣ ଯେଉଁମାନେ କି ତାଙ୍କ ଚତୁଃପାର୍ଶ୍ୱକୁ ଘେରି ଉଭା ହୋଇଥିଲେ ସେଗୁଡ଼ାକ ତ ଦୂତଗଣ ହିଁ ଥିଲେ। ତତ୍ପରେ ଆରାଧନା କରିବା ବିନୁ ସେହି ଦୂତଗଣ ଅନ୍ୟ କିଛି କରିପାରିନଥିଲେ, ସେମାନେ ତ ହଜିପାରିନଥିଲେ, ସୁତରାଂ ସେମାନେ କଦାପି ପୀଡିତ ହୋଇପାରିନଥିଲେ, ସେମାne ତ ଅଶରୀର ଅମର ପ୍ରାଣୀଗଣ ଥିଲେ। ଆଉ ସେ ଆପଣାର ଆରୋଗ୍ୟତର ଶକ୍ତିକୁ ଦେଖାଇ ପାରିନଥିଲେ, ସେ ଆପଣାର ପରିତ୍ରାଣ ଜନିତ ଶକ୍ତିକୁ ସୁଦ୍ଧା ଦେଖାଇ ପାରିନଥିଲେ। ସେହି ହେତୁରୁ ମୁଁ ଯେପରି ପୂର୍ବେ କହିଥିଲି, ଆସନ୍ତୁ କିଛିଟା ଆଗକୁ ବଢିବା। ତତ୍ପରେ ଏଥିମଧ୍ୟ ସେ କହିଥିଲେ, ଆମ୍ଭେ କିଛି ଭିନ୍ନ ଧରଣର ବସ୍ତୁକୁ ସୃଷ୍ଟି କରିବା। ସୁତରାଂ ସେ ପୃଥିବୀକୁ ସୃଷ୍ଟି କରିଥିଲେ, ଆଉ ସେ ଜଗତକୁ ଯେତେବେଳେ ସୃଷ୍ଟି କରିଥିଲେ ସେତେବେଳେ ସେ ଜଗତ ମଧ୍ୟସ୍ଥିତ ସକଳ ପ୍ରାଣୀବର୍ଗଙ୍କୁ ମଧ୍ୟ ସୃଷ୍ଟି କରିଥିଲେ, ଏଥୁଅନ୍ତେ ସେ ମନୁଷ୍ୟକୁ ମଧ୍ୟ ସୃଷ୍ଟି କରିଥିଲେ। ପ୍ରତ୍ୟେକ ସୃଷ୍ଟ ଜୀବଗୁଡ଼ାକ ଯେଉଁମାନେ କି ଭୂମିରୁ ସିଧାସଳଖ ଉତ୍ପନ୍ନ ହୋଇଥିଲେ ସେଗୁଡ଼ାକ ଏକ ପ୍ରକାର ବେଙ୍ଗଫୁଲା ନାୟ କିମ୍ବା ମାଛ ଜାଳ ପରି ଦେଖାଯାଉଥିବା କୋଷିକାରୁ ଜାତ ହୋଇଥିଲେ। ଜଳ ଉପରେ ମାଛ ଜାଳ ପରି ପହଁରୁଥିବା କୋଷିକା ଗୁଡ଼ିକରୁ ଉତ୍ପନ୍ନ ହୋଇଥିଲେ। ସେହି କୋଷିକାରୁ ସୃଷ୍ଟ ହୋଇଥିଲେ, ତହିଁରୁ ବେଙ୍ଗଟିଏ ସୁଦ୍ଧା ସୃଷ୍ଟି ହୋଇଥିଲା, ଯାହା କେତେବେଳେ ଦେଖିବାକୁ ମିଳୁଥିବା ସବୁଠାରୁ ନୀଚ ଶ୍ରେଣୀୟ ପ୍ରାଣୀ ଅଟେ। ସେମାନେ ଅଧିକାରର ସହିତ କହିଥାନ୍ତି ଯେ ସବୁଠାରୁ ନୀଚ ପ୍ରାଣୀ ଶ୍ରେଣୀ ଯାହାକି ହୋଇପାରେ ତାହା ତ ସେହି ବେଙ୍ଗଫୁଲା ହିଁ ଅଟେ। ସବୁଠାରୁ ଉନ୍ନତଧରଣ ପ୍ରାଣୀ ମନୁଷ୍ୟ ଅଟେ। ବେଙ୍ଗରୁ ଆରମ୍ଭ କରି ତାହା ଝିଟିପିଟିର ସ୍ତରକୁ ଆସି ପହଞ୍ଚି ଯାଇଥାଏ, ପୁଣି ଝିଟିପିଟିରୁ ଆରମ୍ଭ କରି ଆଗକୁ ବଢି ଯାଇଥିଲା। ଆଉ ପ୍ରତିଥର ପବିତ୍ର ଆତ୍ମା ଏକ ପ୍ରଶ୍ୱାସ ଯୁକ୍ତ ଶବ୍ଦକୁ ଶୁଣାଇଥିଲେ, ଶ୍ୱାସ ବାୟୁ ଦେଇଥିଲେ, ଜୀବନ ପୁନର୍ବାର ସଞ୍ଚାର ହୋଇଯାଇଥିଲା। ସେହି ପ୍ରଚଣ୍ଡ ଘୂର୍ଣ୍ଣି ବାୟୁଟି ତାହା ହିଁ ଜୀବନର ମହାନ ଶକ୍ତି ଅଟନ୍ତି। ପୁଣି ସର୍ବପ୍ରଥମ ସୃଷ୍ଟିଟି କୌଣସି ଏକ ଭିନ୍ନ ଧରଣର ପ୍ରାଣୀ ଈଶ୍ୱରଙ୍କ ସଦୃଶ୍ୟ ପ୍ରତିମୂର୍ତ୍ତିରେ ପରିଚିତ ହୋଇ ଆସିଥିଲା, ଆଉ ତାହା ତ ମନୁଷ୍ୟ ହିଁ ଥିଲା। ପୂର୍ବେ କଦାପି ସେପରି ହୋଇନାହିଁ, ଆଦୌ ହୋଇନଥିଲା, ପୁଣି କଦାପି ଆଉ ସୃଷ୍ଟି କରାଯିବ ନାହିଁ। ଅର୍ଥାତ୍ ମନୁଷ୍ୟଠାରୁ ଅଧିକ ଶ୍ରେଷ୍ଠତର ପ୍ରାଣୀ ଆଉ କଦାପି ସୃଷ୍ଟି କରାଯିବ ନାହିଁ, ଯେହେତୁ ଜଣେ ମନୁଷ୍ୟ ସେ ତ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଅଛି। ବୁଝନ୍ତି ତ, ତତ୍ପରେ ସେହି ମନୁଷ୍ୟଟି ସେ ଆପଣାର ସର୍ବପ୍ରଥମ ମନୁଷ୍ୟକୁ ଯେତେବେଳେ ସୃଷ୍ଟି କରିଥିଲେ, ଆଉ ଆପଣାର ସ୍ୱର୍ଗଦୂତଗଣଙ୍କୁ ସେ ଯେତେବେଳେ ସୃଷ୍ଟି କରିଥିଲେ, ସେ ତ ମନୁଷ୍ୟକୁ ମଧ୍ୟ ସୃଷ୍ଟି କରିଥିଲେ। ସେମାନଙ୍କୁ ନର ଓ ନାରୀ କରି ସୃଷ୍ଟି କରିଥିଲେ, ସମସ୍ତଙ୍କୁ ଏକାଧାରରେ ସୃଷ୍ଟି କରିଥିଲେ। ସେ ତ ପୁରୁଷ ଓ ସ୍ତ୍ରୀ ଉଭୟ ଲିଙ୍ଗୀୟ ଥିଲେ, ପୁଲିଙ୍ଗ ପୁଣି ସ୍ତ୍ରୀଲିଙ୍ଗ ଉଭୟଟି ଥିଲେ। ଯେତେବେଳେ ସେ ଆଦମଙ୍କୁ ନିର୍ମାଣ କରିଥିଲେ ଆଉ ତାଙ୍କୁ ଶାରୀରିକ ରୂପକୁ ଦାନ କରିଥିଲେ, ଆଦି ପୁସ୍ତକର ଏକମ ଅଧ୍ୟାୟ ବାକ୍ୟକୁ ମନେ ପକାନ୍ତୁ, ସେ ପୁରୁଷ ଓ ସ୍ତ୍ରୀ ଉଭୟକୁ ସୃଷ୍ଟି କରିଥିଲେ। ପୁଣି ଆଦି ପୁସ୍ତକର ଦୁଇ ଅଧ୍ୟାୟରେ ଯେତେବେଳେ ଭୂମିକର୍ଷଣ କରିବା ନିମନ୍ତେ କେହି ଜଣେ ହେଲେ ମନୁଷ୍ୟ ନଥିଲେ, କେହି ଜଣେ ମନୁଷ୍ୟ ଏପରି ନଥିଲେ ଯିଏକି କିଛି ଧାରଣ କରିପାରେ ଆଉ ଭୂମି କର୍ଷଣ କରିପାରେ, ତଥାପି ତାଙ୍କ ସଦୃଶ ଓ ପ୍ରତିମୂର୍ତ୍ତିରେ ମନୁଷ୍ୟଟିଏ ସେଠାରେ ଅବସ୍ଥାନ କରିଥିଲା। ପୁଣି ଈଶ୍ୱର ଏକ ଆତ୍ମା ଅଟନ୍ତି, ତାହା ହିଁ ଯୁକ୍ତିଯୁକ୍ତ ବିଷୟ ଅଟେ। ବୁଝନ୍ତି ତ, ସେ ସର୍ବପ୍ରଥମ ମନୁଷ୍ୟକୁ ସୃଷ୍ଟି କରିଥିଲେ, ନର ଓ ନାରୀ କରି ସେ ସେମାନଙ୍କୁ ନିର୍ମାଣ କରିଥିଲେ। ଆଉ ସେ ଯେତେବେଳେ ସର୍ବପ୍ରଥମ ମନୁଷ୍ୟକୁ ସୃଷ୍ଟି କରିଥିଲେ, ଆଉ ମନେ ରଖିଥାନ୍ତୁ ସେ ଆପଣାର ବିବେଚନା ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ଏହାକୁ ଧାରଣ କରି ରହିଥିଲେ। ପୁଣି ରବିବାର ଦିନର ରାତ୍ରି କାଳରେ ମୁଁ ସେ ବିଷୟଟିକୁ ଚିନ୍ତା କରି ଆସିଅଛି। ବାକ୍ୟଟିଏ ତାହା ତ ବିଚାରଧାରାର ପରିସ୍ଫୁଟ ଅଟେ। ସେ ଯେ କିପରି ଈଶ୍ୱର ହୋଇପାରନ୍ତି ଏହାକୁ ପରମେଶ୍ୱର ଚିନ୍ତା କରିଥିଲେ, ସେ ଯେ କିପରି ଭାବରେ ଆରାଧିତ ହେବେ, ସେ ଯେ କିପରି ଆରୋଗ୍ୟକାରୀ ରୂପେ ପରିଚିତ ହେବେ, ସେ ଜଣେ ଉଦ୍ଧାରକର୍ତ୍ତା ରୂପେ କିପରି ପରିଚିତ ହେବେ, ଏଗୁଡ଼ିକୁ ପରମେଶ୍ୱର ଚିନ୍ତା କରିଥିଲେ। ଆଉ ଯେତେ ଶୀଘ୍ର ସେ ବାକ୍ୟକୁ ପ୍ରକାଶ କରିଥିଲେ ତାହା ତ ଚିରଦିନ ନିମନ୍ତେ ସମାପ୍ତ ହୋଇଯାଇଥିଲା। ଓହୋ, ଏହି ଈଶ୍ୱରଙ୍କ ପୁତ୍ରଗଣ ଯଦି ଏତେବେଳେ ଠିକ ସେହିପରି ବିଶ୍ୱସ୍ତତା ସହିତ ଈଶ୍ୱରଙ୍କ ବାକ୍ୟ ଉପରେ ନିର୍ଭର କରି ରହିପାରନ୍ତି, ଈଶ୍ୱର ଯେତେବେଳେ ବାକ୍ୟଟିଏ କହିଥାନ୍ତି ତାହାରି ସମାପ୍ତି ଘଟିଥାଏ, ନିଶ୍ଚିତ ରୂପେ ସେପରି ଅଟେ। ସମ୍ଭବତଃ ସେ ଅପେକ୍ଷା କରି ରହିପାରିଥାନ୍ତି, ଇତିହାସ ସେପରି କହିଥାଏ। ଓହୋ, ପୁଣି ପ୍ରାଚୀନ ବସ୍ତୁଶାସ୍ତ୍ରବେତା ଗଣ ପୁଣି ଅନ୍ୟମାନେ ସେମାନେ ଏପରି କହିଥାନ୍ତି ଯେ ତାହା କୋଟି କୋଟି ବର୍ଷର ସୃଷ୍ଟ ଜଗତ ନିମନ୍ତେ ସେପରି ଅଟେ। ମୁଁ ତ ଜାଣେ ନାହିଁ, ହୋଇପାରେ ଏହା ଅୟୁତ ଅୟୁତ ବର୍ଷ ଜଗତ ଅଟେ, ଏହା ଯେ କେତେ ଯୁଗର ଜଗତ ଥିଲା ତାହାକୁ ମଧ୍ୟ ମୁଁ ଜାଣେ ନାହିଁ। ଈଶ୍ୱର ସେ ତ ସମୟର ବ୍ୟବଧାନ ମଧ୍ୟରେ ବିଚାର କରାଯାଇ ପାରନ୍ତି ନାହିଁ। ପୁଣି ସେ ଯେତେବେଳେ ଏହାକୁ ସେପରି କହିଥିଲେ ତା ପରଠାରୁ ସେ କ୍ଷଣେ ମାତ୍ର ମୁହୂର୍ତ୍ତର ସମୟକୁ ସୁଦ୍ଧା ନଷ୍ଟ କରିନଥିଲେ। ସେ ତ ଅଦ୍ୟାବଧି ସୁଦ୍ଧା ଈଶ୍ୱର ଅଟନ୍ତି, ତାଙ୍କ ସହିତ ସମୟର କୌଣସି ବ୍ୟବଧାନିକ ଅନୁପାତ ରହି ନଥାଏ। ସେଦିନ ରାତ୍ରିକାଳ ପୂର୍ବେ ମୁଁ ଏହି ବିଷୟକୁ ଆଦୌ ବୁଝିନଥିଲି, କିମ୍ବା ସେଦିନ ପ୍ରାତଃକାଳ ଅବସର ପୂର୍ବେ ମୁଁ ତାହାକୁ ଅନୁମାନ କରିପାରିନଥିଲି। ସେହି ଚିରସ୍ଥାୟୀ ଜଣକ ତାଙ୍କର ଗତକାଲି ଆସନ୍ତାକାଲି ଏପରି କିଛି ସମୟର କଳନା ନାହିଁ, ତାହା ତ ସର୍ବଦା ବର୍ତ୍ତମାନ କାଳରେ ହିଁ ଅଟେ। ଆମ୍ଭେ ଅଟୁ ଏହି ବାକ୍ୟର ଅର୍ଥକୁ ଆପଣମାନେ କଦାପି ବୁଝିଥିଲେ କି? ମୁଁ ଥିଲି କିମ୍ବା ମୁଁ ହେବି ତାହା ତ ସେପରି କିଛି ନଥିଲା। ଏହା ତ ଚିରସ୍ଥାୟୀ ଜଣକ ଅଟନ୍ତି, ସେ ହିଁ ଆମ୍ଭେ ଅଟୁ ଜଣକ ଅଟନ୍ତି। ସର୍ବଦାରୁ ଆମ୍ଭେ ଅଟୁ ସେପରି ଅଟନ୍ତି ବୋଲି ବୁଝନ୍ତୁ। ପୁନଶ୍ଚ ସେ ସକଳ ବସ୍ତୁ ଗୁଡ଼ିକୁ ସମୟାନୁବର୍ତ୍ତୀ କରି ତଦ୍ୱାରା ସ୍ଥିର କରି ରଖିବାକୁ ଚାହିଁଥିଲେ। କୌଣସି ଏକ ନିଶ୍ଚିତ ବସ୍ତୁକୁ ଉପାସନା କରାଇବା ଉପଲକ୍ଷେ ସେ ତାହାକୁ ନିରୂପଣ କରି ରଖିଥିଲେ। ସୁତରାଂ ତାଙ୍କ ନୈସର୍ଗିକ ଧର୍ମଟି ଏହାକୁ ଉତ୍ପନ୍ନ କରିଥିଲେ। ତତ୍ପରେ ସେ ମନୁଷ୍ୟକୁ ନିର୍ମାଣ କରିଥିଲେ। ପୁଣି ସେ ଏହି ମନୁଷ୍ୟ ମଧ୍ୟରେ ଏକ ପ୍ରକାର ଅକେଲାପଣକୁ ଲକ୍ଷ୍ୟ କରିଥିଲେ। ତେଣୁକରି ଏତେବେଳେ ଆପଣଙ୍କ ମହାନ ବିଚାରଧାରାକୁ ପ୍ରଦର୍ଶନ କରାଇବା ଉପଲକ୍ଷେ ଯାହାକି ସେ ଖ୍ରୀଷ୍ଟଙ୍କ ସ୍ୱରୂପରେ ପୁଣି ମଣ୍ଡଳୀର ସ୍ୱରୂପରେ ଦେଖିବାକୁ ବିଚାର କରି ରଖିଥିଲେ। ତେଣୁକରି ଯେ ମୃତ୍ତିକାର ଅନ୍ୟ ଏକ ପିଣ୍ଡଳାକୁ ଗ୍ରହଣ କରିନଥିଲେ ଆଉ ତଦ୍ୱାରା ସ୍ତ୍ରୀଟିଏ ମଧ୍ୟ ନିର୍ମାଣ କରିନଥିଲେ, ମାତ୍ର ସେ ଆଦମଙ୍କ ବକ୍ଷସ୍ଥଳରୁ ଏକ ପଞ୍ଜରାହାରକୁ କାଢି ଆଣିଥିଲେ। ପୁଣି ଆଦମଙ୍କ ଆତ୍ମା ମଧ୍ୟରୁ ସେ ନାରୀ ସୁଲଭ ଗୁଣଟିକୁ କାଢି ଆଣିଥିଲେ, ପୁଣି ସେହି ପଞ୍ଜରାହାର ମଧ୍ୟରେ ତାହାକୁ ରଖିଯାଇଥିଲେ। ତେଣୁକରି ସେପରି ଜଣେ ପୁରୁଷଙ୍କୁ ଯିଏକି ନିର୍ଲଜ୍ଜତାର ବ୍ୟବହାର କରୁଥିବାର ଆପଣ ଯେତେବେଳେ ଦେଖନ୍ତି, ତେବେ ତାଙ୍କ ମଧ୍ୟରେ ବିବାହର କିଛି କାରଣ ଅବଶ୍ୟ ରହିଅଛି। ଠିକ୍ ସେହିପରି ଭାବରେ କୌଣସି ଜଣେ ମହିଳାଙ୍କୁ ଯିଏକି ଜଣେ ପୁରୁଷର ନ୍ୟାୟ ବ୍ୟବହାର କରିବାର ଆପଣମାନେ ଦେଖନ୍ତି, ତେବେ ତାଙ୍କ ମଧ୍ୟରେ ସୁଦ୍ଧା ବିଭ୍ରାଟର କୌଣସି କାରଣ ଅବଶ୍ୟ ରହିଅଛି। କୌଣସି ବିଭ୍ରାଟ କାରଣ ଯେ ଅବଶ୍ୟ ରହିଅଛି ତାହାକୁ ଲକ୍ଷ୍ୟ କରନ୍ତୁ। ତାଙ୍କ ମଧ୍ୟରେ ଅବଶ୍ୟ କୌଣସି ବିଭ୍ରାଟ କାରଣ ରହିଅଛି। ସେମାନେ ଦୁଇଟି ବିଭିନ୍ନ ଧରଣର ଆତ୍ମାଗୁଡ଼ିକ ଅଟନ୍ତି, ସମ୍ପୂର୍ଣ୍ଣ ରୂପେ ପୃଥକୀକୃତ ହୋଇଥିବା ଆତ୍ମାଗୁଡ଼ିକ ହିଁ ଅଟନ୍ତି। ତଥାପି ସମ୍ମିଳିତ ରୂପେ ସେମାନେ ଉଭୟ ଏକମାତ୍ର ଅଙ୍ଗ ଅଟନ୍ତି, ସେହି ଉଭୟ ଏକମାତ୍ର ଅଙ୍ଗ ଅଟନ୍ତି। ସୁତରାଂ ସେ ନର ପୁଣି ନାରୀ ଉଭୟଙ୍କୁ ସୃଷ୍ଟି କରିଥିଲେ। ପୁଣି ସେମାନଙ୍କୁ ଆଦୌ ବୃଦ୍ଧାବସ୍ଥାକୁ ପହଞ୍ଚିବାକୁ ନଥିଲା, କଦାପି ମରିବାକୁ ନଥିଲା, କିମ୍ବା କଦାପି ଧୂସର ବର୍ଣ୍ଣର ଆକୃତି ବିଶିଷ୍ଟ ହେବାକୁ ନଥିଲା। ସେମାନେ ତ ଆମମାନଙ୍କ ପରି ଭୋଜନ କରୁଥିଲେ, ପାନ କରୁଥିଲେ, ପୁଣି ଶୟନ ମଧ୍ୟ କରୁଥିଲେ। ଏହା ସତ୍ତ୍ୱେ ପାପ ଯେ କ'ଣ ଥିଲା ଏ ବିଷୟରେ ସେମାନେ ଅନଭିଜ୍ଞ ଥିଲେ। କୌଣସି ଏକ ଦିନ ଏପରି ଏକ ଭିନ୍ନ ଧର ବିଷୟବସ୍ତୁକୁ ପରିଚିତ କରାଇବା ଉଦ୍ଦେଶ୍ୟରେ ମୁଁ ଏହାକୁ କେତେବେଳେ ଏହି ଜାଗାରେ ସ୍ଥଗିତ କରିବି। ସର୍ପର ବଂଶ ଉପରେ କେନ୍ଦ୍ରିତ କରିବା ନିମନ୍ତେ ସେପରି କରିବି, ଯେହେତୁ ସେହି ବିଷୟବସ୍ତୁ ପରେ ପୁନର୍ବାର ପ୍ରଚାର କରିବା ନିମନ୍ତେ ସେମାନେ ମୋତେ ଅନୁରୋଧ କରିଥିଲେ। ତଥାପି ଏହି ଜଣେ ସାମ୍ନାକୁ ଆସି ଏତଦ୍ ଭିନ୍ନ କିଛି ଅନ୍ୟ ଜଣେ ବିଷୟକୁ ଯେ ମୋତେ ଦେଖାଇ ଦିଅନ୍ତୁ, ଏଥିପାଇଁ ମୁଁ ତାଙ୍କୁ ଆହ୍ୱାନ ଦେଇଥାଏ। ଦେଖନ୍ତୁ, ତାହି ସେ ବିଷୟ ଅଟେ ଯାହାକି ମୁଁ ଜାଣିବାକୁ ଇଚ୍ଛା କରିଥାଏ ବର୍ତ୍ତମାନ। ତଥାପି ଏହି ସକଳ ପ୍ରକାର ଉଦ୍ଦେଶ୍ୟ ଗୁଡିକ ଉତ୍ତରେ ତତ୍ପରେ ପାପ ଯେତେ ପ୍ରବେଶ କରିଥିଲା କ'ଣ ଘଟିଥିଲା? ସେହି ସୁଦୂରବର୍ତ୍ତୀ ସ୍ଥାନରେ ବହୁତ ଉର୍ଦ୍ଧ୍ୱରେ ଏକ ନିୟୁତ କିମ୍ବା ଏକ ଶହ ନିୟୁତ ମାଇଲ ଉର୍ଦ୍ଧ୍ୱରେ ସେଠାରେ ସେପରି ଏକ ଅନ୍ତରୀକ୍ଷ ସ୍ଥଳଟି ରହିଅଛି ଯାହାକି ବିରାଟ ଧରଣର ଅଟେ, ଆଉ ତାହି ସେହି ତ୍ରୁଟିହୀନ ଐଶ୍ୱରିକ ସ୍ନେହର ପରିଚୟଟି ଅଟେ। ପ୍ରତ୍ୟେକ ଥର ଯେତେବେଳେ ମଧ୍ୟ ଆପଣ କୌଣସି ଏକ ଦିଗକୁ ପାଦେ ସୁଦ୍ଧା ଘୁଞ୍ଚି ଯାଇଥାନ୍ତି, ତାହା ତ ଏକ ଇଞ୍ଚ ବ୍ୟବଧାନର ମାର୍ଗକୁ ସଂକୀର୍ଣ୍ଣ କରି ପକାଇଥାଏ। ଆଉ ଯେତେବେଳେ ଆପଣ ତହିଁରୁ ଭିନ୍ନ ହୋଇଯାଇଥାନ୍ତି, ସେତେବେଳେ ତାହା ଆପଣଙ୍କର ସେହି ବ୍ୟବଧାନକୁ ସଂକୀର୍ଣ୍ଣତା ମଧ୍ୟକୁ ନେଇ ଆସିଥାଏ। ପୁଣି ଜଗତର ନିମନ୍ତେ ଏହା ଯେ କେତେ ସ୍ୱଳ୍ପ ସମୟର ବ୍ୟବଧାନକୁ ସୃଷ୍ଟି କରିପାରେ ତାହା ତ ଆପଣମାନଙ୍କୁ ଜଣା ଅଛି। ତାହା ଅନ୍ଧକାର, ନିବିଡ ଅନ୍ଧକାର, ଅତି ଘଞ୍ଚ ଅନ୍ଧକାରର ସମୟ ହେବ, ତାହା ହିଁ ଯାହାକି ଆପଣମାନେ ଲାଭ କରିଅଛନ୍ତି। ପୁଣି ତାହା ହିଁ ସେ ବିଷୟଟି ଅଟେ ଯାହାକୁ ମୁଁ ମଧ୍ୟ ଲାଭ କରିଅଛି। ସେହି ଐଶ୍ୱରିକ ପ୍ରେମର ଅବର୍ଣ୍ଣନୀୟ ପୁଣି ଅସୀମ ପ୍ରେମର ପରିଚୟକୁ ଆମମାନେ ସେହିପରି ଭାବରେ ହିଁ ଲାଭ କରିଅଛୁ। ଆପଣମାନଙ୍କ ମଧ୍ୟରେ କିଛି ବିଶେଷ ବିଷୟଟିଏ ବାସ କରି ରହିଅଛି। ଏଠା ସ୍ଥିତ ଯେକୌଣସି ଜଣେ ମହିଳାଙ୍କ ମଧ୍ୟରେ ଯିଏକି 20 ବୟସକୁ ଟପି ଯାଇଛନ୍ତି, ତାଙ୍କ ହୃଦୟ ମଧ୍ୟରେ ସେପରି କିଛିଟା ଧରଣର ଯେ ଆକର୍ଷଣ ରହିଅଛି ଯାହାକି ଦୀର୍ଘକାଳ ଧରି ରହିବା ନିମନ୍ତେ ସଂକଳ କରି ରହିପାରେ। ପୁଣି 15-20 ବ୍ୟବଧାନିକ ବୟସକୁ ଅତିକ୍ରମ କରିବା ନିମନ୍ତେ ଆପଣମାନଙ୍କ ସହିତ ଅଧିକ 5 ସମୟ ବାକି ରହିଅଛି। କୋଡ଼ିଏ ବର୍ଷ ଉତ୍ତାରେ ଆପଣମାନେ ନିସ୍ତେଜ ହେବାରେ ଲାଗିଥାନ୍ତି, ମାତ୍ର ପନ୍ଦର ବର୍ଷରୁ ଆରମ୍ଭ କରି ଆପଣମାନେ ସେତେବେଳେ ପର୍ଯ୍ୟନ୍ତ କିଶୋର ଅବସ୍ଥାର ସନ୍ତାନଟିଏ ହୋଇଥାନ୍ତି। ତତ୍ପରେ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ସମୟାବଧି ଆପଣମାନେ ପରିପକ୍ୱତା ଅବସ୍ଥାକୁ ଧାରଣ କରିବାରେ ଲାଗିଥାନ୍ତି। ପୁଣି କୋଡ଼ିଏ ବର୍ଷ ଉତ୍ତାରେ ଓହୋ, ଆପଣମାନେ ତେପରି କହିଥାନ୍ତି, ମୁଁ ଜଣେ ପୁରୁଷର ସମକକ୍ଷ ଅଟେ, ମାତ୍ର ଆପଣ ତ ପ୍ରକୃତରେ ସେପରି ହୋଇନଥାନ୍ତି, ଆଦୌ ସେପରି ହୋଇନଥାନ୍ତି। ଆପଣମାନେ ନିସ୍ତେଜ ହେବା ଲାଗିଥାନ୍ତି, ପୁଣି ନିରୁତ୍ସାହିତ ହୋଇଥାନ୍ତି। ଆପଣ ଯାହା କିଛି କର୍ମ କରନ୍ତି ନା କାହିଁକି ସେଥିରେ କିଛି ଯାଇ ଆସେ ନାହିଁ। ସେହି ବୟସ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଈଶ୍ୱର ତ ସେପରି ଭାବରେ ଆପଣଙ୍କୁ ନିର୍ମାଣ କରିଥିଲେ, ମାତ୍ର ତତ୍ପରେ ଆପଣ ତ ନିସ୍ତେଜ ହେବା ଲାଗିଥିଲେ। ତତ୍ପରେ କଣ ଘଟିଥିଲା, ଆପଣ ତ ମୃତ୍ୟୁ ଆଡ଼କୁ ଅଗ୍ରସର କରି ଯାଇଥିଲେ, ଏହା ସତ୍ତ୍ୱେ ଆପଣଙ୍କ ମଧ୍ୟରେ ସେପରି କିଛି ବୋଧଶକ୍ତି ରହିଥିଲା ଯାହାକି ଏପରି କହିଥିଲା ଯେ ମୁଁ ପୁଣି ଅଠର ବୟସର ଯୁବକ ହେବାକୁ ଇଚ୍ଛା କରେ। ବର୍ତ୍ତମାନ ମୁଁ ଆପଣଙ୍କୁ କିଛି ବିଶେଷ ପ୍ରକାର ପ୍ରଶ୍ନ ପଚାରିବାକୁ ଇଚ୍ଛା କରେ। କିପରି ହୋଇଥାନ୍ତା ଆପଣ ଯଦି ପାଞ୍ଚଶହ ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥାନ୍ତେ, ଆଉ ଆଜି ମଧ୍ୟ ଆପଣ ଏହି ଅଠର ବର୍ଷର ଏକ ଯୁବକ ହୋଇ ରହିଥାନ୍ତେ, ଯେ ତା ଆପଣଙ୍କୁ କିପରି ଲାଗିଥାନ୍ତା? ବିଗତ ପାଞ୍ଚଶହ ବର୍ଷ ପୂର୍ବରୁ ଆପଣଙ୍କ ମଧ୍ୟରେ ରହିଥିବା ବିଚାରଧାରା ଗୁଡ଼ିକ ସହିତ ଆପଣ ଯଦି ପ୍ରାଚୀନ କାଳର ମତାବଲମ୍ବୀ ହୋଇ ରହିପାରିନଥାନ୍ତେ, ତେବେ ଆମ୍ଭମାନଙ୍କର ପୂର୍ବବର୍ତ୍ତୀ ବିଦେଶ ପିତୃଗଣ ଏଥିପୂର୍ବେ କି ଏହି ସ୍ଥାନକୁ ଆସି ପହଞ୍ଚନ୍ତି, ସେତେବେଳେ ପର୍ଯ୍ୟନ୍ତ ଆପଣ ତ ସେମାନଙ୍କ ବିଚାରଧାରା ଅନୁସାରେ ଜଣେ ଯୁବତୀ କନ୍ୟା ହିଁ ହୋଇପାରିଥାନ୍ତି। ତେବେ ଏହା ଆପଣଙ୍କୁ କିପରି ଲାଗିଥାନ୍ତା? ଆପଣଙ୍କୁ ତ ପଛକୁ ଫେରିଯିବାଟା ହିଁ ଉତ୍ତମ ବିଷୟ ହୋଇଥାନ୍ତା, ପୁଣି ବୃଦ୍ଧ ହୋଇ ପାଞ୍ଚଶହ ବର୍ଷ ପର୍ଯ୍ୟନ୍ତ ଜୀବିତ ହୋଇ ରହିବାକୁ ପଡ଼ିଥାନ୍ତା। ଦେଖନ୍ତୁ, ତନ୍ମଧ୍ୟରେ କିଛିଟା ଭୁଲ ଭଣା ବିଷୟ ଅବଶ୍ୟ ରହିଅଛି। ଆପଣ କହିଥାନ୍ତି, ଭାଇ ବ୍ରହ୍ମା, ମୁଁ ଏଥିରେ ଖୁବ୍ ଆଶ୍ୱସ୍ତି ଅନୁଭବ କରିଥାଏ। ଓହୋ, ମୁଁ ତ ଅଠର ବର୍ଷର ବୟସ୍କ ଅଟେ, ମୁଁ ଷୋହଳ ବର୍ଷ ବୟସ୍କ ଅଟେ, ତଥାପି ମୁଁ ଖୁବ୍ ଆନନ୍ଦ ଅନୁଭବ କରିଥାଏ। ହେ ପ୍ରିୟଗଣ, ମୋତେ କିଛିଟା ଅନୁଭୂତିକୁ ଏଇ ଜାଗାରେ କହିବାକୁ ଦିଅନ୍ତୁ। ଆପଣଙ୍କ ମାତା ଯେ ଏତେବେଳେ ଜୀବିତ ଅଟନ୍ତି, ଏହାକୁ ଆପଣ କିପରି ଭାବେ ଜାଣିଥାନ୍ତି? ଯଦି ସେ ଏହି ଉପାସନାଳୟରେ ଉପସ୍ଥିତ ରହିନଥାନ୍ତେ, ଆପଣଙ୍କର ସେହି ପ୍ରେମିକ ଜଣକ ହୁଅନ୍ତୁ କିମ୍ବା ଆପଣଙ୍କର ସେହି ପ୍ରେମିକା ଜଣକ ହୁଅନ୍ତୁ, ସେମାନେ ଯେ ମୃତ୍ୟୁବରଣ କରି ନଥିଲେ ତାକୁ ଆପଣମାନେ କିପରି ଭାବେ ଜାଣିଥାନ୍ତେ? ଆଜିର ପ୍ରାତଃକାଳରେ ଆପଣ ଯେ ପରିବାର ମଧ୍ୟରେ ଯେ ଏକ ମୁର୍ଦ୍ଦାର ସମ ନୁହନ୍ତି, ଏହାକୁ କିପରି ଭାବରେ ବୁଝିପାରିଥାନ୍ତେ? ଆଜିର ରାତ୍ରିକାଳରେ ଆପଣ ଯେ ଜୀବିତାବସ୍ଥାରେ ଏହି ଉପାସନାଳୟରୁ ବାହାରି ଚାଲିଯିବେ, ଏହାକୁ ଆପଣ କିପରି ଭାବରେ ଜାଣିଥାନ୍ତେ? ଏହା ତ ସେପରି ଧରଣର ଏକ ଅବାସ୍ତବ ପ୍ରକାରର ବିଷୟ ଅଟେ। କୌଣସି ବିଷୟ ଏପରି ରହିନାହିଁ ଯାହାର କିଛି ନିଶ୍ଚିତ ପ୍ରକାରର ଧାରଣା ରହିଅଛି। ଯଦି ବା ଆପଣ ଜଣେ ପନ୍ଦର ବୟସ୍କ ଅଟନ୍ତି କିମ୍ବା ବାର, ଉଣେଇଶ, ପଞ୍ଚସ୍ତରୀ ଅବା ନବେ ବର୍ଷ ବୟସ୍କ ଅଟନ୍ତି, ତଥାପି ସବୁକିଛି ବିଷୟ ଅନିଶ୍ଚୟତା ମାତ୍ର କହିଁ ଅଟେ। ଆପଣ ଯେ କେଉଁ ସ୍ଥାନରେ ଠିଆ ହୋଇ ରହିଅଛନ୍ତି ସେ ବିଷୟ ସେ ଆପଣଙ୍କୁ ଭଲ ଭାବରେ ଜଣା ନାହିଁ। ଏହା ସତ୍ତ୍ୱେ ଆପଣମାନେ ଅଠର କିମ୍ବା ଉଣେଇଶ ବର୍ଷ ବୟସର ଅନୁଭୂତି ଆଡ଼କୁ ଫେରିଯିବାକୁ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। ଆପଣମାନଙ୍କୁ କିଏ ସେପରି ଧରଣର ଆଚରଣ କରିବା ନିମନ୍ତେ ପ୍ରବର୍ତ୍ତାଇଥାଏ? ପୁଣି ଆପଣ ଯଦି ଫେରିଯାଇ ସେହି ଅଠର ବର୍ଷ ବୟସର ମଧ୍ୟରେ ପଦାର୍ପଣ କରନ୍ତି ଆଉ ତହିଁରୁ ଅଧିକ ଆଗକୁ ନ ବଢ଼ନ୍ତି, ପୁଣି କଦାପି ପୀଡ଼ିତ ନ ହୁଅନ୍ତି କିମ୍ବା ଆଦୌ ସେପରି ଅବସ୍ଥାକୁ ନ ଦେଖନ୍ତି, ତେବେ ତ ଆପଣଙ୍କୁ ଅନ୍ୟାନ୍ୟ ବ୍ୟକ୍ତିଗଣଙ୍କୁ ଆପଣଙ୍କ ସହିତ ସ୍ୱାଭାବିକ ରଖିବାକୁ ନିଶ୍ଚିତ ରୂପେ ଆମନ୍ତ୍ରଣ କରିବାକୁ ହିଁ ଅଛି, ଯେହେତୁ ଆପଣ ଏହାକୁ ବୃଦ୍ଧି କରିବା ଯେ ବାଧା ସୃଷ୍ଟି କରିଥାନ୍ତି ତାହାକୁ ବୁଝନ୍ତୁ। ଅନ୍ୟାନ୍ୟ ବ୍ୟକ୍ତିଗଣ ତ ଅନ୍ୟ ଏକ ଯୁଗ ମଧ୍ୟରେ ପଦାର୍ପଣ କରିଯିବେ, ମାତ୍ର ଆପଣ ତ ଜଣେ ପକ୍ଷାଘାତୀ ରୋଗୀ ନ୍ୟାୟ ସେହି ସ୍ଥାନରେ ବସି ରହିଥିବେ। ପୁଣି ସେମାନଙ୍କ ସହିତ ଆପଣ ଯଦି ବୃଦ୍ଧାବସ୍ଥାକୁ ପଦାର୍ପଣ ନ କରନ୍ତି, ତେବେ ଆପଣ ସେମାନଙ୍କଠାରୁ ବଳି ସାଙ୍ଘାତିକ ଧରଣର ବ୍ୟକ୍ତି ଜଣକ ହେବେ। ଏହା ସତ୍ତ୍ୱେ ଆପଣଙ୍କ ମଧ୍ୟରେ ଏପରି କୌଣସି ଶକ୍ତି ନିହିତ ହୋଇ ରହିଅଛି ଯାହାକି ଆପଣଙ୍କୁ ସେ ଆଡ଼କୁ ଯିବା ନିମନ୍ତେ ନିମନ୍ତ୍ରଣ ଦେଇଥାଏ, ତାହା ତ ସେହି ଏକମାତ୍ର ଐଶ୍ୱରିକ ପ୍ରେମ ଅଟେ, ସେହି କ୍ଷୁଦ୍ର ଅସ୍ପଷ୍ଟ ଛାୟାଟି ହିଁ ଅଟେ ଯାହାକି ଆପଣଙ୍କୁ ସେପରି ଆଚରଣ ବିଶିଷ୍ଟ କରିଥାଏ, ତହିଁରୁ କିଛିଟା ଅଧିକ ବିଷୟ ଅଟେ। ପୁଣି ସେଦିନର ରାତ୍ରି କାଳରେ କିମ୍ବା ସେଦିନର ପ୍ରାତଃ କାଳରେ ପ୍ରାୟ ସାତଟା ସମୟରେ ଯେତେବେଳେ ପବିତ୍ର ଆତ୍ମା ଆପଣଙ୍କର ମଙ୍ଗଳମୟ ଓ ଅନୁଗ୍ରହ ଦ୍ୱାରା ମୋତେ ଏହି ଶରୀରରୁ ପୃଥକ କରି ପକାଇଥିଲେ, ମୁଁ ସେପରି ଏକ ବିଷୟକୁ ବିଶ୍ୱାସ କରିଥାଏ ହଁ ମୁଁ ସେପରି ବିଶ୍ୱାସ କରିଥାଏ ହଁ କିମ୍ବା ନୁହେଁ ତାହା ତ ମୁଁ ଜାଣେ ନାହିଁ କିମ୍ବା ମୁଁ ସେପରି କହି ନ ପାରେ ପୁଣି ମୁଁ ସେହି ଦେଶ ମଧ୍ୟକୁ ପ୍ରବେଶ କରିଯାଇଥିଲି ଆଉ ସେହି ବ୍ୟକ୍ତିଗଣଙ୍କୁ ସାକ୍ଷାତ କରିଥିଲି ଆଉ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଆପଣାର ଯୁବାବସ୍ଥାରେ ଦେଖିବାକୁ ମିଳିଥିଲେ ପୁଣି ମୋର ଜୀବନ କାଳରେ ପୂର୍ବେ କଦାପି ଦେଖିନଥିବା ସବୁଠାରୁ ବିଶୁଦ୍ଧ ଓ ସୁନ୍ଦର ବ୍ୟକ୍ତିଗଣଙ୍କୁ ମୁଁ ସେହି ଜାଗାରେ ଦେଖିଥିଲି ଆଉ ସେ ମୋତେ ଏପରି କହିଥିଲେ ଯେ ଏମାନଙ୍କ ମଧ୍ୟରୁ କେତେକ ଏପରି ଅଟନ୍ତି ଯେଉଁମାନେ କି 90 ବର୍ଷ ବୟସ୍କ ଅଟନ୍ତି ସେମାନେ ତ ତୁମ୍ଭ ଦ୍ୱାରା ଧର୍ମ ପରିବର୍ତ୍ତିତ କରିଥିବା ବ୍ୟକ୍ତିଗଣ ଅଟନ୍ତି ସେମାନେ ଯେ ହସ୍ତବାଦ କରୁଥିଲେ ଏଥିପାଇଁ ବିସ୍ମୟ ପ୍ରକାଶ କରିବା କିଛି କାରଣ ନାହିଁ ଆଉ ସେମାନେ ଆନନ୍ଦିତ ହୋଇ କହୁଥିଲେ ଆମମାନଙ୍କର ଭାଇ ହେ ଆମମାନଙ୍କ ପ୍ରିୟ ଭାଇ ଏପରି ଚିତ୍କାର କରୁଥିଲେ ଆଉ ତାହା ତ ସ୍ୱର୍ଗୀୟ ଶରୀର ଅଟେ ଅର୍ଥାତ୍ ଆମେ ଯେତେବେଳେ ମୃତ୍ୟୁବରଣ କରିଥାଉ ସେତେବେଳେ ଆମମାନେ କଳ୍ପନା ମାତ୍ର ହୋଇ ରହି ନ ଯାଇଥାଉ ଆମମାନେ ଅନ୍ୟ ଏକ ଶରୀରରେ ଆବିର୍ଭାବ ହୋଇଥାଉ ଆମ୍ଭେମାନେ ଯଦି ସେପରି ହୋଇଯାଇଥାନ୍ତୁ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ସେପରି ଯଦି ହୋଇଯାଇଥାନ୍ତେ ମରିଯାଇଥାନ୍ତେ ଆଉ ଅସ୍ୱାଭାବିକ ଆଣବିକ ବୋମା ଠିକ ଏହି ସମୟରେ ଫାଟିଯାଇ ଆମ୍ଭମାନଙ୍କୁ ଖଣ୍ଡବିଖଣ୍ଡ କରି ପକାନ୍ତା ତେବେ ବର୍ତ୍ତମାନ ସମୟ ଆରମ୍ଭ କରି ଠିକ 5 ମିନିଟ୍ ଉତ୍ତାରେ ଆମମାନେ ସେଠାରେ ପରସ୍ପର ସହିତ କରମର୍ଦ୍ଦନ କରୁଥିବା ପୁଣି ସେମାନଙ୍କ ଗଳାରେ ଲାଗିଯାଇଥାନ୍ତୁ ଆଉ ଅତି ଉଲ୍ଲାସର ସହିତ ଚିତ୍କାର କରୁଥାନ୍ତୁ ଏବଂ କ୍ରନ୍ଦନ କରୁଥାନ୍ତୁ ପୁଣି ଈଶ୍ୱରଙ୍କ ସ୍ତୁତିଗାନ କରୁଥାନ୍ତୁ ଆଗେ ହଁ ସେପରି ହିଁ ଅଟେ ପୁଣି ଭାଇ ଓ ଭଉଣୀ ପେନ୍ସନ୍ଗଣ ଏଠାରେ ବସିଅଛନ୍ତି ଏଠାରେ ସହିତ ସହଭାଗିତାରେ ସବୁଠାରେ ବୃଦ୍ଧାବସ୍ଥାକୁ ପହଞ୍ଚିଥିବା ବ୍ୟକ୍ତିଗଣ ମଧ୍ୟ ଅଟନ୍ତି ମୁଁ ଅନୁମାନ କରିଥାଏ ତୁମେ ସୁଦ୍ଧା 18 ବର୍ଷ କିମ୍ବା 19 ବର୍ଷ ବୟସ୍କ ବ୍ୟକ୍ତିଗଣ ହୋଇଯିବେ ଆଉ ଭାଇ ନେଭିଲ୍ ସେ ତ ପୁରାପୁରି ଏକ ଯୁବକ ବ୍ୟକ୍ତି ହୋଇଯିବେ ଆଉ ମୁଁ ତ ଜଣେ ସାନ ଶିଶୁଟିଏ ହୋଇଯିବି ଆଉ ଆମେ ସମସ୍ତେ ତ ସେପରି ବୟସ୍କ ହୋଇଯିବୁ ତାହା ହିଁ ପ୍ରକୃତ ସେପରି ଏକ ସତ୍ୟତାର କଥା ଅଟେ କାରଣ ଯଦି ଆମମାନଙ୍କ ଏହି ତମ୍ବୁ ରୂପ ପାର୍ଥିବ ଗୃହ ଭାଙ୍ଗିଯାଏ ତେବେ ଈଶ୍ୱରକୃତ ଅହସ୍ତନିର୍ମିତ ଆମମାନଙ୍କ ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି ଏହା ଆମମାନେ ଜାଣୁ ଶିଶୁଟିଏ ଆପଣା ମାତାଙ୍କ ଗର୍ଭରୁ ଯେତେବେଳେ ଭୂମିଷ୍ଠ ହୋଇଥାଏ ଏକ ପ୍ରକାର ସ୍ୱଭାବକ ଧରଣର ଜନ୍ମଗ୍ରହଣ ବିଧି ଅନୁସାରେ ଯିଏ ଜାତ ହୋଇଥାଏ ତାହାର କ୍ଷୀଣ ଶରୀରଟି ହଲଚଲ କରିଥାଏ ଆଉ ଗୋଡ଼ ଦୁଇଟି ଉପରକୁ ତଳକୁ ହୋଇ ସଞ୍ଚାଳିତ ହୋଇଥାଏ ପୁଣି ସେପରି ଅନ୍ୟାନ୍ୟ ଲକ୍ଷଣ ଗୁଡ଼ାକ ସୁଦ୍ଧା ଦେଖିବାକୁ ମିଳିଥାଏ ଆପଣମାନେ ଏଠାରେ ଉପସ୍ଥିତ ରହିଥିବା ଯୁବତୀ ମହିଳାଗଣ ସେପରି ଧରଣର ଏକ କଥା କହୁଥିବା ନିମନ୍ତେ ମୋତେ କ୍ଷମା କରିବେ ତଥାପି ଏହା ଯେତେବେଳେ ଯେପରି ସ୍ୱାଭାବିକ ଧରଣରେ ଜନ୍ମଗ୍ରହଣ କରିଥାଏ ସେତେବେଳେ ଜୀବନ ଶକ୍ତି ଯୁକ୍ତ ମାଂସପେଶୀ ଗୁଡ଼ାକ ଏହା କିଛିଟା ସଞ୍ଚୟ ପ୍ରଦାନ କରିଥାଏ ଏହା ସତ୍ତ୍ୱେ ଶିଶୁଟି ଯେତେବେଳେ ଭୂମିଷ୍ଠ ହୋଇଥାଏ ସର୍ବପ୍ରଥମ ବିଷୟଟି ଯାହାକି ଦେଖାଯାଇଥାଏ ତା ହେଇକି ଯେ ତା ନିଶ୍ୱାସ ପ୍ରଶ୍ୱାସ ନେଇଥାଏ ଆଉ ସେତେବେଳେ ଏକ ଆତ୍ମିକ ଶରୀର ମଧ୍ୟ ସେଠାରେ ଉପସ୍ଥିତ ରହିଥାଏ ଯାହାକି ଠିକ ସେତିକି ବେଳେ ସେହି ଶିଶୁଟିର ମଧ୍ୟକୁ ପ୍ରବେଶ କରିଥାଏ ତାହାକୁ ଯେପରି ଏକାକୀ ଛାଡି ଦିଅନ୍ତୁ ଏହା ଆପଣାର ଛୋଟ ମୁଣ୍ଡକୁ ଉଠାଇବ ଏବଂ ଆପଣାର ମାତାର ସ୍ତନକୁ ଜାବୁଡ଼ି ଧରି ପାନ କରିବ ପୁଣି ସେହି ସ୍ଥାନରେ ପ୍ରତିପାଳିତ ହେବ ଏହା ଯଦି ସେପରି ନ କରେ ତେବେ ଦୁଗ୍ଧ ମଧ୍ୟ କଦାପି ନିର୍ଗତ ହେବ ନାହିଁ ବାଛୁରୀଟିଏ ଯେତେବେଳେ ଜନ୍ମଗ୍ରହଣ କରିଥାଏ ସେତେବେଳେ ତାହାର ଅବସ୍ଥାକୁ ଆପଣମାନେ କଦାପି ଲକ୍ଷ୍ୟ କରିଥିଲେ କି ଆପଣାର ଗୋଡ଼ ଗୁଡ଼ାକରେ ଭରା ଦେଇ କୁଦା ମାରିବାକୁ ଯେତେ କ୍ଷଣ ପର୍ଯ୍ୟନ୍ତ ତାହା ପର୍ଯ୍ୟାପ୍ତ ଧରଣର ଶକ୍ତିକୁ ପାଇପାରିନଥାଏ ସେ ସମୟ ପର୍ଯ୍ୟନ୍ତ ତାହାର ଅବସ୍ଥାକୁ ଲକ୍ଷ୍ୟ କରିଥିଲେ କିଏ ତାହାକୁ ସେପରି ମନ୍ତ୍ରଣା ଦେଇଥାଏ ଆପଣା ମାର ଚାରିଆଡ଼େ ଘୁରି ବୁଲି କୁଦା ମାରିଥାଏ ଦାରିଆକୁ ଡିଆଁ ଡେଇଁ କରିଥାଏ ଖେଳାବୁଲା କରିଥାଏ ପୁଣି ଦୁଗ୍ଧ ପାଳନ କରିବାକୁ ଆରମ୍ଭ କରିଦେଇଥାଏ ଓହୋ ନିଶ୍ଚିତ ରୂପେ ସେପରି ହିଁ ଅଟେ ଯେହେତୁ ଏହି ପାର୍ଥିବ ଶରୀରଟି ଏହି ଜଗତ ପୃଷ୍ଠ ଯେତେବେଳେ ଭୂମିଷ୍ଠ ହୋଇଥାଏ ସେତେବେଳେ ଏକ ଆଧ୍ୟାତ୍ମିକ ରୂପୀ ଶରୀର ଏହା ନିମନ୍ତେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥାଏ ପୁଣି ଯେତେ ଶୀଘ୍ର ଏହି ଶରୀରଟି ଓହୋ ହାଲେଲୁୟା କାରଣ ଯଦି ଆମମାନଙ୍କ ଏହି ତମ୍ବୁ ରୂପୀ ପାର୍ଥିବ ଗୃହ ଭାଙ୍ଗିଯାଏ ତେବେ ଈଶ୍ୱରକୃତ ଅହସ୍ତନିର୍ମିତ ଆମମାନଙ୍କର ଏକ ଅନନ୍ତକାଳୀ ସ୍ଥାୟୀ ଗୃହ ଯେ ସ୍ୱର୍ଗରେ ରହିଅଛି ଏହା ଆମ୍ଭେମାନେ ଜାଣୁ ପୁଣି ଯେତେ ଶୀଘ୍ର ଏହି ତମ୍ବୁ ରୂପୀ ପାର୍ଥିବ ଗୃହରୁ ଆମେ ପୃଥକୀକୃତ ହୋଇଯାଇଥାଉ ସେତେ ଶୀଘ୍ର ଆମେ ସେହି ଅନ୍ୟ ଗୃହଟି ମଧ୍ୟକୁ ପ୍ରବେଶ କରିଯାଇଥାଉ ସେହି ଶରୀରଟି ତାହା ହିଁ ଅଟେ ଯାହାକି ଗ୍ଲାସେ ଥଣ୍ଡା ପାଣି ସୁଦ୍ଧା ପାନ କରିବାକୁ ଆବଶ୍ୟକ କରିନଥାଏ, ଜଳପାନ କରିବାର କୌଣସି ଆବଶ୍ୟକତାକୁ ସୁଦ୍ଧା ତାହା ଲୋଡ଼ି ନଥାଏ। ସେପରି ଏକ ଶରୀର ଅଟେ ଯାହାକି ଭୋଜନ ଆବଶ୍ୟକ କରିନଥାଏ, ଯେହେତୁ ସେଗୁଡ଼ିକ ତ ଏହି ଏହି ପୃଥିବୀରୁ ଉତ୍ପନ୍ନ ନୁହନ୍ତି, ତଥାପି ସେଗୁଡ଼ିକ ତ ସ୍ୱାଭାବିକ ଧରଣର ଶରୀର ସଦୃଶ ହିଁ ଅଟନ୍ତି, ପୁଣି ଅନୁଭବ କରିପାରନ୍ତି, ପୁଣି କରବର୍ଦ୍ଧନ କରିପାରନ୍ତି, ପୁଣି କେବଳ ସ୍ନେହ କରିପାରନ୍ତି, ତେବେ ସବୁକିଛି ବ୍ୟବସ୍ଥା ଏଗୁଡ଼ିକ ସହିତ ସ୍ୱାଭାବିକ ଧରଣର ଭାବେ ସଞ୍ଚାଳିତ ହୋଇଥାଏ। ପୁଣି ସେହି ଦୂରବର୍ତ୍ତୀ ସ୍ଥାନରେ ଉକ୍ତ ଶରୀରଟି ଅପେକ୍ଷା କରିଅଛି, ତାହା ତ ଏହି ଶରୀର ଏକ ଅଂଶ ଅଟେ, ତାହା ତ ସେହି ସେହି ତିନୋଟିରୁ ଗୋଟିଏ ଅଟେ। ଆପଣମାନେ ଏହି ବେଦୀ ନିକଟରୁ ହିଁ ଆପଣଙ୍କର ଅନନ୍ତ ଜୀବନ ଅବସ୍ଥାକୁ ସୂତ୍ରପାତ କରାଇଥାନ୍ତି। ଏହି ସେହି ସ୍ଥାନଟି ଏହା ହିଁ ଅଟେ ଯେଉଁ ସ୍ଥାନରୁ ଆପଣ ଚିରସ୍ଥାୟୀ ଜୀବନର ଉଦ୍ଦେଶ୍ୟକୁ ଆରମ୍ଭ କରିଥାନ୍ତି। ହଁ, ଆପଣମାନେ ଅନନ୍ତ ଜୀବନର ଆସ୍ଥାକୁ ଠିକ୍ ଏହି ସ୍ଥାନରୁ ହିଁ ଆରମ୍ଭ କରିଥାନ୍ତି। ତତ୍ପରେ ଈଶ୍ୱରଙ୍କ ଜଣେ ପୁତ୍ର ରୂପେ ଆପଣ ନୂତନ ରୂପେ ଜନ୍ମଗ୍ରହଣ କରିଥାନ୍ତି। ଆପଣ ଯେତେବେଳେ ମୃତ୍ୟୁବରଣ କରିଥାନ୍ତି, ଆପଣ ଆରମ୍ଭ କରିଥାନ୍ତି। ମୃତ୍ୟୁ ଆପଣଙ୍କର ଏହି ମର ଶରୀରକୁ ଯେତେବେଳେ ଆକ୍ରମଣ କରିଥାଏ, ପୁଣି ହୃତ୍ସ୍ପନ୍ଦନ ଯେତେବେଳେ ସ୍ଥଗିତ ହୋଇଯାଇଥାଏ, ପୁଣି ପାର୍ଥିବ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ଯେତେବେଳେ ସଞ୍ଚାଳିତ ରହିନ ହେବାରେ ଆରମ୍ଭ କରିଥାନ୍ତି, ସେହି କ୍ଷୀଣ ଛାୟାଟି ଯାହାକି ଏକ ଛାୟାରୁ ମଧ୍ୟ ଅଧିକ ଶ୍ରେଷ୍ଠତର ଛାୟା ଅଟନ୍ତି, ଏକ ନିମିଷକ ମଧ୍ୟରେ ତା ଏକ ଛାୟାର ଶ୍ରେଷ୍ଠ ଛାୟାରେ ପରିବର୍ତ୍ତିତ ହୋଇଯାଇଥାନ୍ତି। ତତ୍ପରେ ଅନ୍ୟଟି ମଧ୍ୟ ଛାୟାର ଆକୃତିକୁ ଧାରଣ କରିନେଇଥାନ୍ତି। ତତ୍ପରେ ପରବର୍ତ୍ତୀ ଅବସ୍ଥାଟି ଏକ କ୍ଷୀଣ ଛୋଟ ଝରଣ ଅବସ୍ଥା ଅଟେ, ପରେ ଏକ ନାଳ ହୋଇଯାଇଥାଏ, ପରେ ତାହା ଏକ ନଦୀ ରୂପକୁ ଧାରଣ କରିନେଇଥାଏ, ଆଉ ପରିଶେଷରେ ଏହା ଏକ ସାଗର ରୂପକୁ ଧାରଣ କରିବାରେ ଲାଗିଥାଏ। ପରିଶେଷରେ କ୍ଷଣଭୟ ସମୟ ଉତ୍ତାରେ ଆପଣମାନେ ସେହି ସୁଦୂର ଦେଶରେ ଆପଣମାନଙ୍କର ପ୍ରିୟଜନମାନଙ୍କ ସହିତ ଠିଆ ହୋଇ ରହିଥିବା ଦୃଶ୍ୟକୁ ଦେଖିଥାନ୍ତି, ଆଉ ତେଜସ୍ୱୀ ଶରୀରର ବସ୍ତ୍ରରେ ଭୂଷିତ ହୋଇ ଆପଣମାନେ ସେଠାରେ ଉପସ୍ଥିତ ରହିଥାନ୍ତି, ଏପରିକି ଆପଣମାନେ ପରସ୍ପର ସହିତ ପରିଚିତ ହୋଇଥାନ୍ତି, ଏକକୁ ଆରେକକୁ ଅଧିକରୁ ଅଧିକ ସ୍ନେହ କରିଥାନ୍ତି। ଆପଣମାନେ ଏକ ଯୁବକ ଅବସ୍ଥାକୁ ଏବଂ ଏକ ଯୁବତୀର ଅବସ୍ଥାକୁ ପୁନଶ୍ଚ ପରିବର୍ତ୍ତିତ ହୋଇଯାଇଥାନ୍ତି, ତାହା ହିଁ ନିତ୍ୟାନ୍ତ ରୂପେ ସତ୍ୟ କଥା ଅଟେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଆମମାନେ ଏହି ସ୍ଥାନରେ ଅପେକ୍ଷା କରି ରହିଅଛୁ। ପୁଣି କୌଣସି ଏକ ଦିନ ଯେପରି ଏକ ମହିମାଯୁକ୍ତ ଶରୀରଟି, ହଁ, ଏତେବେଳେ ଏହାକୁ ମନେ ରଖିଥାନ୍ତୁ, ତାହା ତ ଏକ ତେଜସ୍ୱୀ ଶରୀରଟି, ଏକ ମହିମାଯୁକ୍ତ ଶରୀର ନୁହେଁ, ମାତ୍ର ଏକ ତେଜସ୍ୱୀ ଶରୀର ଅଟେ। ପୁଣି ଏକଦା ଏହି ତେଜସ୍ୱୀ ଶରୀରଟି ଯୀଶୁଙ୍କ ସହିତ ସେଠାରେ ସ୍ୱର୍ଗଧାମରେ ବାସ କରି ରହିବ। ଯେହେତୁ ମୁଁ ତୁମମାନଙ୍କୁ କହେ, ଦ୍ୱିତୀୟ ଥେସଲୋନିକୀୟ ତାହାର ପାଞ୍ଚମ ଅଧ୍ୟାୟ ଅଟେ, କିମ୍ବା ଏକମ ଥେସଲୋନିକୀୟ ତାହାର ପଞ୍ଚମ ଅଧ୍ୟାୟଟି, ଯେକୌଣସି ଗୋଟିଏ ଅଧ୍ୟାୟରେ ସେପରି ରହିଅଛି। ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମମାନେ ଯେପରି ଶୋକାକୁଳ ନ ହୁଅ, ଏଥି ନିମନ୍ତେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମମାନେ ଯେ ଅଜ୍ଞ ଥାଅ, ଏହା ଆମମାନଙ୍କର ଇଚ୍ଛା ନୁହେଁ। କାରଣ ଯଦି ଆମମାନେ ବିଶ୍ୱାସ କରୁ ଯେ ଯୀଶୁ ମରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ୱର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସଙ୍ଗରେ ଆଣିବେ, ଏହା ମଧ୍ୟ ଆମମାନେ ବିଶ୍ୱାସ କରିବା ଉଚିତ। ତେଣୁ ଆମମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ରହିଥିବୁ, ଆମମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ଅଗ୍ରଗାମୀ ହେବୁ ନାହିଁ, କିମ୍ବା ସେମାନଙ୍କର ଅଧିକ ପଶ୍ଚାଦବର୍ତ୍ତୀ ହେବୁ ନାହିଁ। ସବୁଠାରୁ ଯୋଗ୍ୟ ଶବ୍ଦଟି ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ଅଧିକ ପଶ୍ଚାଦବର୍ତ୍ତୀ ହେବୁ ନାହିଁ, କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରିବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ, ସେହି ତେଜସ୍ୱୀ ଶରୀରଗୁଡ଼ିକ ଅବତରିତ ହୋଇ ଆସିବେ, ଆଉ ଜାଗତିକ ଶରୀରକୁ ମହିମାଯୁକ୍ତ ଶରୀରଗୁଡ଼ିକୁ ଧାରଣ କରିନେବେ। ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ଏକ ମୁହୂର୍ତ୍ତରେ ଚକ୍ଷୁର ପଲକରେ ଶେଷ ତୁରିଧ୍ୱନିରେ ଆମେ ସମସ୍ତେ ପରିବର୍ତ୍ତିତ ହୋଇଯିବୁ। ତତ୍ପରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ। ଯେଉଁଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମମାନଙ୍କ ସହିତ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହିଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ହେଁ ପାନ କରିବି ନାହିଁ, ସେ ବିବାହ ଭୋଜରେ ଯେପରି ନ କରିବା ପର୍ଯ୍ୟନ୍ତ। ଯେହେତୁ 3.5 ବର୍ଷ ଧରି ଖ୍ରୀଷ୍ଟାରୀର ଆତ୍ମାଟି ତାହାର ରାଜ୍ୟକୁ ବିସ୍ତାର କରିବାରେ ଲାଗିଥିବ, ସମସ୍ତ ଜଗତଟି ନାଶ ହୋଇସାରିଥିବ, ଜିହୁଦୀଗଣ ଆହୁତ ହୋଇସାରିଥିବେ, ଅନେକ ଜାତିର ପ୍ରଜାଗଣଙ୍କ ନିକଟରେ ଜୋସେଫ ଆପଣଙ୍କୁ ପରିଚିତ କରାଇ ସାରିଥିବେ, କିମ୍ବା ଜିହୁଦୀଗଣ ନିକଟରେ ନିଜକୁ ପରିଚିତ କରାଇ ସାରିଥିବେ। ମନେ ରଖିଥାନ୍ତୁ, ଆପଣା ଭାତୃଭଗଣ ନିକଟରେ ଜୋସେଫ ଆପଣଙ୍କୁ ଯେତେବେଳେ ପରିଚିତ କରାଇଥିଲେ ସେତେବେଳେ ଜଣେ ହେଲେ ସୁଦ୍ଧା ଅନ୍ୟ ଜାତୀୟ ପ୍ରଜା ସେଠାରେ ଉପସ୍ଥିତ ନଥିଲେ, ଯେତେବେଳେ ସେ ପ୍ରେରିତ ହୋଇଥିଲେ। ଆପଣମାନେ ସେହି କାହାଣୀକୁ ଭଲ ଭାବରେ ଜାଣନ୍ତି। ପ୍ରତ୍ୟେକ ପରିସ୍ଥିତିରେ ଜୋସେଫ ଯୀଶୁଖ୍ରୀଷ୍ଟଙ୍କର ଏକ ତ୍ରୁଟିହୀନ ନିଦର୍ଶନ ସୂଚକ ଥିଲେ। ଆଉ ଆପଣ ଭ୍ରାତାଗଣଙ୍କ ନିକଟକୁ ଜୋସେଫ ଯେତେବେଳେ ସମ୍ବାଦ ପ୍ରେରଣ କରିଥିଲେ, ପୁଣି ସେମାନେ ତାଙ୍କ ନିକଟକୁ ଆସିଥିଲେ, ଆଉ ସେ ଚାହିଁ ଦେଖିଥିଲେ, ପୁଣି କନିଷ୍ଠ ଭ୍ରାତା ବିନ୍ୟାମିନ୍ଙ୍କୁ ଦେଖିଥିଲେ, ଆଉ ସେ ସେମାନଙ୍କୁ ସେଠାରେ ଉପସ୍ଥିତ ଥିବାର ଦେଖିଥିଲେ, ପୁଣି ସେ ତତ୍ପରେ ସେମାନେ କହିଥିଲେ, ଏହି ବ୍ୟକ୍ତି ଜଣକ କାହିଁକି ଆମମାନଙ୍କୁ ଏଠାକୁ ଡାକିଛନ୍ତି। ଆମମାନେ ହଁ ନିଶ୍ଚିତ ରୂପେ ଆମମାନଙ୍କୁ ଆମମାନଙ୍କ ସହୋଦର ଭ୍ରାତା ଜୋସେଫଙ୍କୁ ବଧ କରିବାର ଉଚିତ ନଥିଲା। ସେହି ଜିହୁଦୀୟଗଣ ତାହାଙ୍କୁ ଦେଖିବା ହେତୁ ବୁଝିପାରିଥିଲେ ଯେ ସେମାନେ ଏକ ବିରାଟ ଧରଣ ଦୋଷ କରିଛନ୍ତି ବୋଲି। ପୁଣି ଖ୍ରୀଷ୍ଟ ଯେତେବେଳେ ସେ ଏତେବେଳେ ଆପଣଙ୍କୁ ପରିଚିତ କରାଇବେ, ପୁଣି ଜୋସେଫ ଏପରି ଅଧୀର ହୋଇ ପଡ଼ିଥିଲେ ଯେ ସେ ମଧ୍ୟ କାନ୍ଦି ପକାଇଥିଲେ। ସୁତରାଂ ସେ ଆପଣ ସ୍ତ୍ରୀ ଓ ସନ୍ତାନଗଣଙ୍କୁ ବାହାରକୁ କାଢି ପକାଇଥିଲେ, ପୁଣି ରକ୍ଷକଗଣଙ୍କୁ ତଥା ସଭାସଦଗଣଙ୍କୁ ମଧ୍ୟ କାଢି ପକାଇଥିଲେ, ଆଉ ସେମାନଙ୍କୁ ପ୍ରାସାଦ ମଧ୍ୟକୁ ପଠାଇ ଦେଇଥିଲେ। ନିଶ୍ଚିତ ରୂପେ ତାହା ହିଁ ସତ୍ୟ କଥା ଅଟେ। ପୁଣି ତତ୍ପରେ କେବଳ ଜିହୁଦୀଗଣଙ୍କ ସମ୍ମୁଖରେ ସେପରି କହିଥିଲେ, ମୁଁ ତୁମମାନଙ୍କ ଭାଇ ସେହି ଜୋସେଫ ଅଟେ, ମୁଁ ତୁମମାନଙ୍କ ସହୋଦର ଭାଇ ଅଟେ। ଆଉ ସେମାନେ ଭୂମିଷ୍ଠ ହୋଇ ପ୍ରଣାମ କରିଥିଲେ, ପୁଣି ଭୟରେ ଥରହର ହୋଇଥିଲେ, ପୁଣି କହିଥିଲେ, ବର୍ତ୍ତମାନ ଆମମାନେ ବୁଝିଲୁ ଯେ ଆମେ ସେହି ଦଣ୍ଡକୁ ପାଇବୁ ଯେହେତୁ ଆମମାନେ ନିଜର ଭାଇକୁ ବଧ କରିଥିଲୁ। ଆମମାନେ ଯେ ଆପଣଙ୍କ ଭାଇକୁ ବଧ କରିଥିଲୁ ସେପରି ଆମେ କହିଅଛୁ, ମାତ୍ର ଏତେବେଳେ ସେ ତ ସେହି ମହାନ ରାଜା ଅଟନ୍ତି। ସେ କହିଥିଲେ, ଏକ ଯୋଗ୍ୟ ଉଦ୍ଦେଶ୍ୟ ନିମନ୍ତେ ତାହା ଈଶ୍ୱର ହିଁ ସାଧନ କରିଥିଲେ, ଅର୍ଥାତ୍ ଜୀବନ ରକ୍ଷାର୍ଥ ଉଦ୍ଦେଶ୍ୟରେ ସେ ସେପରି କରିଥିଲେ। ତାହା ଯେ ଈଶ୍ୱର କରିଥିଲେ ଏହା ହିଁ ତାହାର ବାସ୍ତବ ଧରଣର ଉଦ୍ଦେଶ୍ୟ ଥିଲା, ଅର୍ଥାତ୍ ସେମାନଙ୍କ ନ୍ୟାୟ ଅନ୍ୟ ଜାତୀୟ ପ୍ରଜାବର୍ଗଙ୍କୁ ବଞ୍ଚାଇ ନିମନ୍ତେ ସେ ସେପରି କାର୍ଯ୍ୟ କରିଥିଲେ। ତଥାପି ଅନ୍ୟ ଜାତିର ସେହି ପ୍ରଜାବର୍ଗ ସେମାନେ ତ ରାଜମହଲ ମଧ୍ୟରେ ଥିଲେ। ହାଲେଲୁୟା! ଆପଣା ଭାତୃଗଣଙ୍କ ଦ୍ୱାରା ଅସ୍ୱୀକୃତ ହୋଇଯିବା ଉତ୍ତାରେ ଜୋସେଫ ସେ ଅନ୍ୟ ଏକ କନ୍ୟାକୁ ବିବାହ କରିଥିଲେ, ପୁଣି ସେହି କନ୍ୟାଟି ତାହା ତ ଜିହୁଦିଆ ନଥିଲେ, ବରଂ ଅନ୍ୟ ଜାତିଆ କନ୍ୟା ଥିଲେ, ଯଥୋଚିତ ବିଷୟ ଅଟେ। ବର୍ତ୍ତମାନ କେଉଁ ସ୍ଥାନକୁ ଆପଣମାନେ ଏତେବେଳେ ପହଞ୍ଚୁଅଛନ୍ତି? ଏହି ମହିମାଯୁକ୍ତ ଶରୀରକୁ ଧାରଣ କରି ନେବା ଉତ୍ତାରେ ଆଉ ଆଗତ ହେବାକୁ ଥିବା ସେହି ମହାନ ଯୁଗଟିର ମଧ୍ୟରେ, ଯେତେବେଳେ କି ଏହି ମହିମାଯୁକ୍ତ ଶରୀରଟି, ଏହି ତେଜସ୍ୱୀ ଶରୀରଟି ମହିମାମୟ ଶରୀରରେ ଏତେବେଳେ ପରିବର୍ତ୍ତନ ହୋଇସାରିଅଛି, ଏତେବେଳେ ମୁଁ ଯେ କିପରି ଅର୍ଥ କରିଥାଏ ତାହାକୁ ଆପଣମାନେ ବୁଝନ୍ତି କି? ତେବେ ତ ମୁଁ ଆଗକୁ ବଢିଯାଇପାରେ, ପୁଣି ଏପରି କହିପାରେ, ଭାଇ ନେଭିଲ ଆପଣ ତ ହଁ, ମୋତେ ଏଠାରେ ଏକ ଛୋଟ ଧରଣର ଉଦାହରଣକୁ ଦେବାକୁ ଦିଅନ୍ତୁ। ମୁଁ କହିଥାଏ, ହେ ଭାଇ ହୋମ୍ସ, ଆଜିର ପ୍ରାତଃକାଳରେ ଆସନ୍ତୁ ଆମମାନେ ବାପାଙ୍କ ନିକଟକୁ ଯାଉଁ, କାରଣ ସେ ତ ଈଶ୍ୱର ଅଟନ୍ତି, ସେ ଜଣେ ମୁକ୍ତିଦାତା ଅଟନ୍ତି, ସେ ଜଣେ ଆରୋଗ୍ୟଦାତା ଅଟନ୍ତି, ତାଙ୍କୁ ଆମମାନେ ଏତେବେଳେ ଚିହ୍ନିଥାଉ। ପାପର ସୃଷ୍ଟି ବୋଲି କହି ସେପରି ପରିଚିତ ଥିବା କୌଣସି ବସ୍ତୁ ଆଦୌ ରହିନଥିଲା, ତାହା ତ କଦାପି ଯଥାର୍ଥ ପ୍ରକାରର ଉକ୍ତି ରୂପେ ଆଦୌ ହୃଦୟଙ୍ଗମ କରାଯାଇ ନପାରେ। ଏହା ସେପରି କରାଯାଇଥିଲା କି? ପାପ ତାହା ତ ଏକ ସୃଷ୍ଟ ପଦାର୍ଥ ନୁହେଁ, ଆଜ୍ଞା ସେପରି ଆଦୌ ନୁହେଁ, ପାପ ତାହା ତ ଅପପ୍ରୟୋଗର ଏକ ଉଦ୍ଦେଶ୍ୟ ଅଟେ। କେବଳ ଜଣେ ମାତ୍ର ସ୍ରଷ୍ଟା ଅଛନ୍ତି, ଆଉ ସେ ଈଶ୍ୱର ଅଟନ୍ତି। ପାପ ତାହା ତ ଧାର୍ମିକତା ବିଚାରଧାରାର ଅପପ୍ରୟୋଗର ଅବସ୍ଥାଟି ଅଟେ। ବ୍ୟଭିଚାରର ଅର୍ଥ କିପରି ଅଟେ? ତାହା ତ ଧାର୍ମିକ ପଣିଆର ଅପପ୍ରୟୋଗର ବିଷୟଟି ହିଁ ଅଟେ। ମିଛ କହିଲେ କ'ଣ ବୁଝାଏ? ତାହା ତ ସତ୍ୟକୁ ଅସତ୍ୟ ରୂପେ ବ୍ୟାଖ୍ୟା କରାଯାଇଥିବା ବିଷୟଟି ଅଟେ। ନିଶ୍ଚିତ ରୂପେ ସେପରି ହିଁ ଅଟେ। ଅଭିଶପ୍ତ ବାକ୍ୟ କହିଲେ କ'ଣ ବୁଝାଏ? ତାହା ତ ଈଶ୍ୱରଙ୍କ ଆଶୀର୍ବାଦ ଗୁଡ଼ିକୁ ଅଭିଶାପରେ ପରିଣତ କରାଯାଇଥିବା ଶବ୍ଦ ଗୁଡ଼ିକ ଅଟେ। ପାପ ତ ଏକ ସୁସ୍ଥ ବସ୍ତୁ ନୁହେଁ, ପାପ ତ ଅପପ୍ରୟୋଗ କରାଯାଇଥିବା ଏକ କର୍ମ ଅଟେ। ପାପ ତାହା ତ ଏକ ସୁସ୍ଥ ବସ୍ତୁ ନୁହେଁ, ଏହା ତ ଅପପ୍ରୟୋଗ କରାଯାଇଥିବା ଏକ ପଦାର୍ଥ ଅଟେ। ତେଣୁକରି ଶୟତାନ ତ ପାପକୁ ସୃଷ୍ଟି କରିପାରିନଥିଲା, ସେ ତ କେବଳ ଈଶ୍ୱର କରିଥିବା ସୃଷ୍ଟିକୁ ଅପପ୍ରୟୋଗ କରି ପକାଇଥିଲା। ତାହା ହିଁ ନିଶ୍ଚିତ ରୂପେ ସତ୍ୟ କଥା ଅଟେ। ମୃତ୍ୟୁ ତାହା ତ ଜୀବନର ବିକୃତ ଅବସ୍ଥାର ଏକ ନକ୍ସା ମାତ୍ର ହିଁ ଅଟେ। ପୁଣି ଏହାକୁ ଧ୍ୟାନ ଦିଅନ୍ତୁ, ଏତେବେଳେ ଲକ୍ଷ୍ୟ କରନ୍ତୁ। ତେବେ ତ ମୁଁ ଆଗକୁ ବଢି ଯାଇଥାଏ, ପୁଣି ମୁଁ ଏପରି କହିଥାଏ, ଭାଇ ହୋମ୍ସ ଆସନ୍ତୁ, ଆପଣ ଓ ମୁଁ, ପୁଣି ଭାଇ ବ୍ଲେୟର ଆଉ ଭାଇମାନ ମଧ୍ୟରୁ କେହି ଜଣେ, ଆମେ ସମସ୍ତେ ସମୟତ ହୋଇ ଆମମାନଙ୍କ ପିତା ଈଶ୍ୱରଙ୍କ ନିକଟକୁ ଯିବା। ପୁଣି ଏପରି ମଧ୍ୟ କହିବା, ଆସନ୍ତୁ କେବଳ କିଛି କ୍ଷଣ ନିମନ୍ତେ ଚଲାବୁଲା କରିବା। ଆପଣମାନେ ଯେତେବେଳେ ପର୍ବତଗଣ ଆଡ଼କୁ ଯାଇଥାନ୍ତି, ହେ ବାଳକଗଣ, ଆପଣମାନେ ସେତେବେଳେ ସେପରି ଆଗ୍ରହ କରିଥାନ୍ତି? ହଁ, ନିଶ୍ଚିତ ରୂପେ ଆପଣମାନେ ସେପରି ଆଗ୍ରହ ଅବଶ୍ୟ କରିଥାନ୍ତି। ଓହୋ, ସେ ନୂତନ ପୃଥିବୀରେ, ସେହି ଦୂରବର୍ତ୍ତୀ ସ୍ଥାନରେ ଆମମାନ ଭଳି ଲୋକମାନେ ଏକାଧିକ, ହଁ, କୋଟି କୋଟି ସହସ୍ର ମାଇଲ ଗୁଡ଼ିକର ପରିସର ମଧ୍ୟ ରହିଥାନ୍ତି, ତଥାପି ସେଠାକୁ ବାହାରି ଚାଲିଯାଆନ୍ତୁ, ସେମାନଙ୍କ ସ୍ଥାନକୁ ଯାଇ ଚଲାବୁଲା କରନ୍ତୁ। ପ୍ରତିଦିନ ମୋତେ ସୂର୍ଯ୍ୟ ମଧ୍ୟରେ ରହିବାକୁ ହିଁ ଅଛି, ଅତି ଉଚ୍ଚକୁ ଗମନ କରିବାକୁ ହିଁ ଅଛି। ମୁଁ ଆପଣମାନଙ୍କ ଶବ୍ଦକୁ ଶୁଣିପାରିବି। ବିଷୟ 66 ଅଧ୍ୟାୟରେ ଲିଖିତ ହୋଇଅଛି ଯେ ସେମାନେ ଯେତେବେଳେ କଥାବାର୍ତ୍ତା ହିଁ କରୁଥିବେ, ଆମେ ସେମାନଙ୍କ ଶୁଣିବା, ତାହା ହିଁ ସତ୍ୟ କଥା ଅଟେ। ଆଉ ଆପଣମାନେ ତ ଜାଣନ୍ତି, ମୁଁ ତ ସେହି ଅଞ୍ଚଳର ମଧ୍ୟ ଦେଇ ଗମନ କରୁଅଛି। ବିଗତ ପ୍ରାୟ 500 ବର୍ଷ ଧରି ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସେହି ଅଞ୍ଚଳ ମଧ୍ୟ ଦେଇ କେବଳ ଗମନାଗମନ କରୁଅଛୁ। କେବଳ କ୍ଷଣଭରର ଯାତ୍ରାଟି ଏକ ନିୟୁତ ମାଇଲ ଯାତ୍ରା ଅଟେ, କୌଣସି ପ୍ରକାରର ଭିନ୍ନତାକୁ ସୃଷ୍ଟି କରିନଥାଏ, ବୁଝନ୍ତୁ। ପୁଣି ଏତେବେଳେ ଏହା ତ ପାଗପଣିଆ ପରି ବୋଧ କରାଯାଇଥାଏ, ମାତ୍ର ଏହା ହିଁ ସତ୍ୟ କଥା ଅଟେ। ଦେଖନ୍ତୁ, ଏହା ହିଁ ସତ୍ୟ କଥା ଅଟେ, ଯେହେତୁ ସେଠାରେ ସମୟ କିଛି ଗଣନା ନାହିଁ। ଏହା ତ ଅନନ୍ତକାଳୀନ ବିଷୟଟିଏ, ଅତି ଉତ୍ତମ ଧରଣର ଏକ ଅବସ୍ଥା ଅଟେ। ଆଉ ମୁଁ ଯେତେବେଳେ ବାହାର ହୋଇ ସେଠାକୁ ଯାଇଥାଏ, ସେତେବେଳେ ମୁଁ ତ ସେହି ସମ୍ପୂର୍ଣ୍ଣ ଅଞ୍ଚଳଟିର ମଧ୍ୟରେ ଚଲାବୁଲା କରିଥାଏ। ପୁଣି ସେଠାରେ ମୁଁ ଯେ କେଉଁ ମାନଙ୍କ ସହିତ ସାକ୍ଷାତ କରିଥାଏ, ତାହାକୁ ଆପଣ ଜାଣନ୍ତି କି? ମୁଁ ଏପରି କହିଥାଏ, ଆଚ୍ଛା, ତେବେ ସେଠାରେ ଭଉଣୀ ଜର୍ଜିଆ ବ୍ରୁସ୍ ଯଦି ନଥିବେ, ତେବେ କାହିଁକି? ଭଉଣୀ ଜର୍ଜି, ଆପଣଙ୍କୁ ପ୍ରଥମେ ସାକ୍ଷାତ କରିଥିବା ସମୟଠାରୁ ଏହା ତ ଅଧିକ ଦିନ ବିତି ଯାଇଥିବା ଏକ ସୁଯୋଗ ଅଟେ। ଆପଣ ସର୍ବଦା ଯେପରି ଦେଖାଯାଇଥାନ୍ତି, ଠିକ ସେହିପରି ଦେଖାଯିବେ, ବୁଝନ୍ତି ତ? ହୋଇପରେ ସେ ତ 10 ନିୟୁତ କୋଟି ବର୍ଷ ବିତାଇ ସାରିଥିବେ, ତଥାପି ଜଣେ ନାରୀ ହୋଇ ରହିଥିବେ, ସେ ସେପରି ଜଣେ ଯୁବତୀ ହୋଇ ରହିଥିବେ ଯେପରି ଯୁବତୀ ସେ ବର୍ତ୍ତମାନ ଦେଖାଯାଉଅଛନ୍ତି। ସେ ତାଙ୍କ ପାର୍ଶ୍ୱ ଦେଶରେ କୌଣସି ଏକ ପ୍ରାଣୀର ଦେହକୁ ଆଉଁସି ଦେଉଥିବେ, ଆଉ ମୁଁ ଯେତେବେଳେ ସେଆଡ଼କୁ ଏକ ଲୟରେ ଚାହିଁଦେବି, ସେତେବେଳେ ଦେଖିବି ଯେ ତାହା ଏକ ହିଂସକ ଜନ୍ତୁ କିମ୍ବା ସେହି ସିଂହଟି ଥିବ। ମୁଁ କହିପାରେ, ଡେଥ ଦେବାକ, ତୁ ଆଜି ପ୍ରାତଃକାଳରେ କିପରି ଅନୁଭବ କରୁଅଛୁ? ଏବଂ ଏକ ବିରାଡ଼ି ପରି ସେ ମ୍ୟାଉ ମ୍ୟାଉ କରି କହିବ, ଏହା ମୋତେ ଉତ୍ତର ଦେବ। ଓହୋ, ସେଠାରେ ସେ ବିରାଟ ଫୁଲ ବଗିଚା ମଧ୍ୟରେ ଥାଇ ମୁଁ ଜଣେ ଏକ ଭଉଣୀଙ୍କ ସହିତ କଥାବାର୍ତ୍ତା କରୁଥିବି। ଆମମାନେ ସେଠାରେ ବିଗତ 500 ବର୍ଷ ଧରି ରହିଥିବୁ, ଦେଖନ୍ତୁ, ସେମାନଙ୍କ ଆଡ଼କୁ ଚାହିଁ କରି ଅପେକ୍ଷା କରି ରହିଥିବୁ। ଏହି କଥାଟି ତ ଏକ ପାଗଳପଣିଆ କଥା ବୋଲି ଶୁଣାଯାଇପାରେ, ତଥାପି ଏହା ହିଁ ସତ୍ୟ କଥା ଅଟେ। ତାହା ତ ସେପରି ଧରଣର ଏକ ବିଷୟ ହିଁ ଅଟେ, ତାହା ହିଁ ସେପରି ଏକ ଅବସ୍ଥା ବିଷୟ ଅଟେ, ଯେହେତୁ ଈଶ୍ୱର ଅସୀମ ଅଟନ୍ତି। ଆଚ୍ଛା, ତେବେ ଭଉଣୀ ଜର୍ଜିଆ, ଈଶ୍ୱର ଆପଣଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ଅନିଷ୍ଟର କୌଣସି ଆଭାସ ସେଠାରେ ଆଉ ପ୍ରବେଶ କରିପାରେ ନାହିଁ, ତଥାପି କୌଣସି ସଙ୍କଟ ଆଭାସ ମଧ୍ୟ ମିଳି ନପାରେ। ପ୍ରତ୍ୟେକ ସନ୍ଧ୍ୟା କାଳରେ ଆମମାନେ ପର୍ବତର ଅତି ଉଚ୍ଚତମ ସ୍ଥାନକୁ ଚଢ଼ିଯିବୁ, ଆଉ ଏହିପରି ଚିତ୍କାର କରି ଡାକିବୁ, ହେ ପିତା ପରମେଶ୍ୱର, ମୁଁ ଏକଦା ହଜି ଯାଇଥିଲି। ହେ ପିତା ଈଶ୍ୱର, ମୁଁ ଏକଦା ପାପର ପଙ୍କ ମଧ୍ୟରେ ବୁଡ଼ି ରହିଥିଲି ଆଉ ଆପଣ ମୋତେ ଉଦ୍ଧାର କରିଥିଲେ। ଯେହେତୁ ଲୋକମାନେ ତାହାକୁ ଯେତେବେଳେ ବର୍ଣ୍ଣନା କରି କହିବାକୁ ଯତ୍ନ କରିଥାନ୍ତି ସେତେବେଳେ ସେମାନେ ଯେ ଏକ ପ୍ରକାର ପାଗଳ ଅଟନ୍ତି ଏହିପରି ବୁଝାଯାଇଥାନ୍ତି। ଆଚ୍ଛା ତେବେ ସେହି ବ୍ୟକ୍ତି ଜଣକ ଯିଏକି ଓହୋ ଈଶ୍ୱରଙ୍କ ପ୍ରେମ ସେହି ଗୀତଟିକୁ ଲେଖିଥିଲେ ସେ ତ ଏକ ମେଳଚ୍ଛ ବିଦ୍ୟାପୀଠର କାନ୍ଥରେ ଆଉଜି କରି ରହିଥିଲେ। ସେହି ଜଣକ ଥିଲେ ଯିଏକି ଈଶ୍ୱରଙ୍କ ସ୍ନେହର ବିଷୟରେ ଲେଖିଥିଲେ। ସେ ଯେ ପାପୀଗଣଙ୍କୁ ପରିତ୍ରାଣ କରିବାରେ ସ୍ଥଗିତ ହୋଇଯାଇଥିଲେ ତାହା କିପରି ଧରିବାର ବିଷୟ ଥିଲା ଆଉ ସେ କିପରି ଭାବରେ ତାହାକୁ ସମ୍ପୂର୍ଣ୍ଣ କରିଥିଲେ। ତାଙ୍କ ପ୍ରଗାଢ଼ ସ୍ନେହଟି ଆପଣଙ୍କୁ ପୁଣି ମୋତେ ଉଦ୍ଧାର କରିବା ନିମନ୍ତେ ଜଗତକୁ ଓହ୍ଲାଇ ଆଣିଥିଲା। ଆରାଧନା ବିଷୟ କହିଥାନ୍ତି, ଏ ବିଷୟରେ ସ୍ୱର୍ଗଦୂତଗଣ କିଛି ହେଲେ ଜାଣନ୍ତି ନାହିଁ। ଆରାଧନା ବିଷୟଟି ଜଣେ ସ୍ୱର୍ଗଦୂତ କେବଳ ଏତିକି ଜାଣନ୍ତି ଯେ ସେ ସେଠାରେ ଠିଆ ହୋଇ ରହିଥାନ୍ତି, ପୁଣି ଆପଣାର ପକ୍ଷ ଗୁଡାକୁ ଆଗକୁ ପଛକୁ ଏବଂ ଏପାଖ ସେପାଖ କରି ହଲାଇଥାନ୍ତି ଆଉ ହାଲିଲୁଇଆ ଧ୍ୱନିର ଧ୍ୱନିକୁ ଦେଇ ହାଲିଲୁଇଆ ହାଲିଲୁଇଆ ଏପରି କହିଥାନ୍ତି। ଓହୋ ତଥାପି ସେହି କରୁଣାଟି, ମୁଁ ଯେ ଏକଦା ହଜି ଯାଇଥିଲି ଯେତେବେଳେ ମିଳି ସାରି ଅଛି, ଏହା ଯେତେବେଳେ ଜଣାଯାଇଥିଲା ତାପରେ ଏହା ମଧ୍ୟ ଜଣାଯାଇଥିଲା ଯେ ଏକଦା ମୁଁ ମୃତ ଥିଲି, ମାତ୍ର ବର୍ତ୍ତମାନ ମୁଁ ଜୀବିତ ହୋଇଯାଇଅଛି। ହେ ଈଶ୍ୱର, ମୁଁ ଏକଦା ପାପୀ ଥିଲି, ମୁଁ ସତରେ ପରିହାସ କରାଯାଇଥିଲି, ପୁଣି ମୁଁ ଯୋଗ ପରି ଦହଲାପଙ୍କ ମଧ୍ୟରେ ବୁଡ଼ି ରହିଥିଲି। ଜୀବନକୁ ଦେବା ଭଳି ସବୁଠାରୁ ବହୁମୂଲ୍ୟ ଉପାଦେୟଟି ଏହି ସ୍ଥାନରେ ପରିଚିତ ହୋଇ ରହିଅଛି। ଏଠା ସ୍ଥିତ କୋଲଗେଟ୍ ଶିଳ୍ପାଞ୍ଚଳକୁ ଆପଣମାନେ କଦାପି ଯାଇଥିଲେ କି? ପୂର୍ବେ ମୁଁ କଦାପି ଦେଖିଥିବା ଏକ ଦୁର୍ଗନ୍ଧମୟ ସ୍ଥାନ ତାହା ଅଟେ। ତାହାର ଦୁର୍ଗନ୍ଧମୟ ବାତାବରଣଟି ତାହା ତ ମୋତେ ସମ୍ପୂର୍ଣ୍ଣ ଭାବେ ରୋଗାଗ୍ରସ୍ତ କରି ପକାଇଥିଲା। ସେହି ଦୁର୍ଗନ୍ଧମୟ ସ୍ଥାନରେ ସେହି ସମସ୍ତ ପଚାଶଳା ଗନ୍ଧ ଗୁଡାକ ଯାହାକି ରହିଅଛି ତାହା ତ ଏପରି ଦୁର୍ଗନ୍ଧମୟ ଥିଲା ଯେ ଆପଣଙ୍କୁ ଅତ୍ୟଧିକ ତାହା ପୀଡିତ କରି ପକାଇଥାଏ। ପୁଣି ଜୁଲାପ ତେଲ ପାନ କଲା ଉତ୍ତାରେ ତା ପେଟକୁ ଯେପରି ପୀଡିତ ପକାଇଥାଏ, ଏହାଟି ସେହିପରି ଭାବରେ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ପୀଡିତ କରି ପକାଇଥାଏ। ଏହାର ଦୁର୍ଗନ୍ଧଟି ଅବିକଳ ରୂପେ ସେହିପରି ହିଁ ଅଟେ। ଦେଖନ୍ତୁ, ଯେତେ ଅଧିକ ପୀଡିତ ହେବା ବିଷୟକୁ ଆପଣ ଚିନ୍ତା କରିପାରନ୍ତି, ବସ୍ତୁତଃ ଆପଣ ସେତିକି ପୀଡିତ ହୋଇଯାଇଥାନ୍ତି। ପୁଣି ମୂଷା ଗୁଡାକ ଆପଣଙ୍କ ଶରୀର ଉପରର ଚାରିଆଡ଼କୁ ଚଢି ଦୌଡ଼ାଦୌଡ଼ି କରିଥାନ୍ତି, ପୁଣି ଆପଣଙ୍କୁ ଗ୍ରାସ କରିବାକୁ ଚେଷ୍ଟା କରିବା ଲାଗିଥାନ୍ତି, ଆଉ ତାହା ଜୀବନର ସବୁଠାରୁ ଉତ୍ତମ ଧରଣର ଅବସ୍ଥା ପରି ବୋଧ ହୁଏ। ତତ୍ପରେ କେହି ଜଣେ ଦୟାଳୁ ବ୍ୟକ୍ତି ଆପଣଙ୍କ ନିକଟରେ ଆସି ପହଞ୍ଚିଥାନ୍ତି ଆଉ ଆପଣଙ୍କୁ ସେହି ଜାଗାରୁ ଉଠାଇ ନେଇଥାନ୍ତି। ପୁଣି ଆପଣ ତ ଅତି ଦୁର୍ବଳ ହୋଇ ପଡ଼ିଥାନ୍ତି ଏବଂ ସ୍ୱୟଂରୁ ଆପଣଙ୍କୁ ସାହାଯ୍ୟ ମଧ୍ୟ କରିପାରିନଥାନ୍ତି, ପୁଣି ଆପଣ ହଠାତ୍ ନିଜକୁ ସମ୍ଭାଳି ନେଇଥାନ୍ତି। ପୁଣି ନିଜକୁ ଜଣେ 18 ବର୍ଷ ବୟସ୍କ ବାଳକର ନ୍ୟାୟ ଦେଖାଇଥାନ୍ତି, ପର୍ବତ ଶିଖର ସ୍ଥାନକୁ ଯାଇ ସେଠାରେ ଆପଣଙ୍କୁ ଅବସ୍ଥାନ କରାଇଥାନ୍ତି, ସ୍ୱାସ୍ଥ୍ୟର ଟକର ପକର ସୁଲଭ ଲକ୍ଷଣଟି ଦେଖିବାକୁ ମିଳିଥାଏ। ଓହୋ, ସେପରି ଧରଣର ସ୍ୱାସ୍ଥ୍ୟକର ବାୟୁ ଯାହାକି ପ୍ରଶ୍ୱାସ ଯୋଗ୍ୟ ଅଟେ ତାହାକୁ ପାଇଥାନ୍ତି, ଥଣ୍ଡା ଜଳ ପାନ କରିବାକୁ ମିଳିଥାଏ। ତେବେ ସେପରି ଧରଣର ସୁବିଧାପୂର୍ଣ୍ଣ ସ୍ଥାନକୁ ଛାଡ଼ି ଆପଣ ପୂର୍ବର ସେହି ଛଡ଼ାପଚା ସ୍ଥାନକୁ ଫେରିଯିବାକୁ କଦାପି ଇଚ୍ଛା କରିବେ କି? ନୁହେଁ, କଦାପି ନୁହେଁ। ସେହି ଛଡ଼ାପଚା ଆବର୍ଜନା ପୂର୍ଣ୍ଣ ସ୍ଥାନକୁ ଆପଣ କଦାପି ଆଉ ଯିବେ ନାହିଁ। ବନ୍ଧୁଗଣ, ତାହା ହିଁ ସେ ବିଷୟଟି ଅଟେ ଯାହାକି ମୁଁ ଅର୍ଥ କରି କହିଥାଏ, ତାହା ହିଁ ଯାହାକି ସେହି ଦର୍ଶନର ଅର୍ଥ ଅଟେ କିମ୍ବା ତାହାର ବ୍ୟାଖ୍ୟା ଭାଷାନ୍ତର ଅଟେ, ଯାହା କିଛି ଅଟେ ନା କାହିଁକି ଏକ ଦର୍ଶନ ହିଁ ଅଟେ। ମୁଁ ଏକ ଦର୍ଶନ ବୋଲି କହିଥାଏ, କାରଣ ତାହାକୁ ରୂପାନ୍ତରିତ ବିଷୟ ବୋଲି ଯଦି ମୁଁ କହେ ତେବେ ତାହା ତ କୌଣସି ଏକ ବ୍ୟକ୍ତିଙ୍କୁ ଠୋକର ପ୍ରଦାନ କରିପାରେ, ଏଥିଯୋଗୁଁ ମୁଁ ଅତି ଭୟଭୀତ ଅଟେ। ତାହି ସେହି ବିଷୟଟି ଅଟେ ଯାହାକି ପ୍ରକୃତରେ ଘଟିଥିଲା। ପୁଣି ସେତେବେଳେ ଯେତେବେଳେ କି ଈଶ୍ୱର କରିଥିଲେ ଆପଣାର ନିମନ୍ତେ ପୁତ୍ରଗଣ ପୁଣି କନ୍ୟାଗଣକୁ ପରିଚିତ କରାଇବା ଅଭିପ୍ରାୟରେ ଈଶ୍ୱର କ'ଣ କରିଥିଲେ? ପୁଣି ସେହି ପ୍ରଜାଗଣ ସେମାନେ କେଉଁମାନେ ଥିଲେ? ସେମାନେ କଦାପି ପରିଚିତ ହେବା ପାଇଁ କିପରି କାର୍ଯ୍ୟ କରିଥିଲେ? ଏହାର ଯୋଗ୍ୟତା ପର୍ଯ୍ୟନ୍ତ ପହଞ୍ଚିବା ନିମନ୍ତେ ସେହି ପ୍ରଜାଗଣ କ'ଣ କରିଥିଲେ? ସେମାନେ ଏହାକୁ ଯେପରି କଦାପି କରିବା ନିମନ୍ତେ କ'ଣ କରିଥିଲେ? ଈଶ୍ୱର ତ ସୃଷ୍ଟି କରିବା ପୂର୍ବରୁ ଏଥିପୂର୍ବେ କି ସେହି କେହି ଜଣେ ଦୂତ ମଧ୍ୟ ସୃଷ୍ଟି ହୋଇଥିଲେ? ସେ ଯେ ଅସୀମ ଅଟନ୍ତି ଏହାକୁ କେତେ ଜଣ ଜାଣନ୍ତି?
If he is, he isn't God.
That's right.
So, God in his infinite mercy, he saw that Lucifer would do that. If he created this, he'd put him on a free moral agency, that basis, and you're still there. That's right. The tree of right and wrong set before every one of us. You make your choice. And Lucifer was the first one to take the wrong road. And he began to draw after him. Hoggish. Trying to take all for himself. Try to override somebody else. And that's where it started. Now, listen to this. That's where sin began. God in his infinite mind saw that and saw the only way.
বর্তমান আপনার নেতৃত্ব পথাবলম্বী ভাইগণ মু আপনাকে আঘাত দেওয়া ইচ্ছা করে না তথাপি ঈশ্বরঙ্ক অত্যুত্তম বাক্যঙ্ক নামে আপন কিপর ভাবে যীশুখ্রীষ্ট ঈশ্বর ঠার পৃথক করবি তাঁকু জনে ভিন্ন ব্যক্তি তাঁকু জনে ভিন্ন ব্যক্তিত্ব স্থানক প্রদান করেপারতি যে কি স্বয়ং ঈশ্বর অটন্তি শিশু যদি অন্য এক ব্যক্তিত্ব স্থানক নেই পারিলে পুরো এই অধম পাপীকে পরিত্রাণ করা উদ্দেশ্যে আসি জীবিত রয়েছে পুনি পরে মরি যাই তবে তো সে জন অন্যায়ী ব্যক্তি হবে কেবল একমাত্র পন্থায় সেখানে পরিচিত হয়ে রয়েছে যদ্বারা ঈশ্বর ইয়াকে সম্পন্ন করেপারে সেই পন্থাটি তো আপনাকে উক্ত স্থানরে ব্যক্তিগত রূপে অবস্থাপিত করাইবা দ্বারা হি সে সফল করে পুরো ঈশ্বর তো নরদেহ ধারণ করে যেপরিক সে মৃত্যুর যন্ত্রণা গুড়ি স্বয়ং চাখিপার পুরো মৃত্যুর নাহুড়ক আমার মধ্যে দূরেপার যেপরি তা নিজস্ব উপায় দ্বারা আমি পরিত্রাণ লাভ করিপার তাহা হি সেই কারণটি অটে যে এপরি ভাবে আরাধিত হয়ে থাকে যীশু জনে মানব লে নিশ্চয় সে জনে মানব হি সে জনে মনুষ্য লে হনুষ্য লে কুমারী মরিয়ম গর্ভর জাত হয়ে তথাপি যে আত্মাটি তাধ্যে বাস করে রয়েছে তাহা তো বহুল পরিমাণ সহিত ঈশ্বর আত্মা হি তাধ্যে ঈশ্বরত্বর সম্পূর্ণ পরিপূর্ণতা স্বদেহরে বাস করে রয়েছে সেই তো জিহবা জিহি সেই তো জিহবা রাফা লে সেই তো জিহবা মনাসী লে সেই জিহবা আম্ভ মানকর ঢাল আম্ভ মানকর বল আম মানকর আরোগ্যকারী লে সেই আলফা ওমেগা পুনি আরম্ভ ও শেষ সবু কিছু হি লে সে তো প্রথম লে শেষ লে সে রই লে যে অছন্তি পুনি যে আসবে সবুকিছি সেই অটন্তি সে দাউদঙ্ক বংশর মূল অটন্তি প্রভাতী তারা অটন্তি সেই তো সবুরে সবু অটন্তি তাঙ্ক মধ্যে ঈশ্বরত্বর সমস্ত পরিপূর্ণতা স্বদেহ বাস করে রয়েছে আউ মৃত্যু তো আদ্যরু নাহুড়টি ধারণ করে রয়েছে যদ্বারা এ লোক মানুষ দংশন করে আরে বা শৈতান্ত কে মু তুমি ধরি পকাই অছি যেহেতু তুমি মোর কথা শুনেছিল তুমি দংশন করবি পুঁ তুমি কবরসাই করাই দেবি সেই মেষর রক্ত তুমি কিছু সাহায্য করে নপরে তাহা তো এক পশুর রক্ত মাত্র কহি অটে তথাপি ঈশ্বর আপনার সুবিবেচনা অনুসারে বুঝিলে যে তিনি এক যোগ্য মেষ শাবক পরিচয় কু আসবে যে জগতর পত্নাবধি হত হয়ে আজ্ঞা হাহি অটে পুরি সে তো সেই সময়ের নিমন্তে অপেক্ষা করে রয়েছে সেই সফলীকরণ সময়টি আসবার নিমন্তে সে সেপরি অপেক্ষা করে রয়েছে কিন্তু একদা যেত সেই মেষটি পরিচয় আসলে এই পুরুষটি আসলে এপরিকি শয়তান মধ্য মূর্খ পালটি যাই সে চতুর্দিক উত্তরে চাহিদা দেখি আসলে যদি তুমি যদি প্রকৃত ঈশ্বর পুত্র হইথাও তবে এক আশ্চর্য কর্ম করে দেখাও পুঁ তুমি যে তা করিথাও এখন মতো দেখা দিও তুমি যে তাহলে প্রকৃতরে করিথাও এ মতো দেখা দিও ওহো বাহ তা মুখমুন্ড উপরে কণার টুকুরাটি বাঁধি তা মারিবার ন্যায় কর্ম অটে তুমি যদি জনে ভাববাদী অট ତେବେ କିଏ ତୁମକୁ ମାରିଲା ତାହା ଭାବଣୀ ଦ୍ୱାରା ଆମମାନଙ୍କୁ କୁହ ସେପରି ଏକ ବିଷୟ ଅଟେ ମୁଁ କରିନଥାଏ ତୁମେ ଯେ ସେହି ବ୍ୟକ୍ତି ଜଣଙ୍କଟ ଏହାକୁ ମୁଁ ଆଦୌ ବିଶ୍ୱାସ କରିନଥାଏ ତୁମେ ଯଦି ସେହି ବ୍ୟକ୍ତି ଜଣଙ୍କ ପ୍ରକୃତରେ ଅଟ ତେବେ ଆମମାନଙ୍କୁ ବିନା ଦ୍ୱିଧା ବୋଧ କରି କୁହ ଯେ ତୁମ୍ଭେ କିପରି ଭାବରେ ସେହି ଜଣଙ୍କ ଅଟ ଦେଖନ୍ତୁ ସମସ୍ତେ ଠିକ୍ ସେହି ଧରଣର ହିଁ ଅଟନ୍ତି ଓହୋ ତୁମ୍ଭେ ଯେ ସେହି ଜଣଙ୍କ ଅଟ ତାହା ଆମମାନଙ୍କୁ କହିଦିଅ ତଥାପି ସେ ଆପଣ ମୁଖ ଖୋଲି ନଥିଲେ ଓହୋ ଓହୋ ସେତେବେଳେ ସେ ଆପଣ ଚକ୍ଷୁଦ୍ୱୟ ଉପରୁ ସେହି ପଶମର ବସ୍ତ୍ରଟିକୁ କାଢି ପକାଇଥିଲେ କି ସେ ଚାରିଆଡ଼କୁ ଚାହିଁ ଆପଣା ଶିଷ୍ୟଗଣଙ୍କ ଆଡ଼କୁ ଦେଖିଥିଲେ ଆଉ ଏପରି କହିଥିଲେ ମୁଁ ମୋର ପିତାଙ୍କୁ ବିନତି କରିପାରିଥାନ୍ତି ଓ ସେ ଏହି କ୍ଷଣି ମୋ ନିମନ୍ତେ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ଦୂତ ପଠାଇ ଦେଇପାରିଥାନ୍ତେ ଈଶ୍ୱର ଯେ ସେହି ପ୍ରକାରର ନିବେଦନକୁ ଶୁଣି ନଥିଲେ ତାହା ତ ଆପଣମାନଙ୍କୁ ଜଣା ଯଦି ତୁମେ ସେପରି କରିପାର ଯଦି ତୁମେ ସେପରି କରିପାର ଓହୋ ତାହା ତ ତାଙ୍କ ପ୍ରତି ନଥିଲା କାହିଁକି ତାଙ୍କୁ ରକ୍ତ ପ୍ରବାହିତ କରୁଥିବାର ସେ ଦେଖିବାକୁ ଚାହିଁଥିଲେ ହଁ ଆପଣମାନଙ୍କ ପରି କେତେକ ସୈନିକ ସେଠାକୁ ଯାଇଥିଲେ ପୁଣି ତାଙ୍କ ମୁଖ ଉପରକୁ ଛେପ ପକାଇଥିଲେ ତାଙ୍କୁ ପରିହାସ କରିଥିଲେ ତାଙ୍କ ମୁଖମଣ୍ଡଳରୁ ଏକ ମୁଠା ଦାଢ଼ି ଉପାଡ଼ି ଆଣିଥିଲେ ଓହୋ ତଥାପି ସେ ମୁଖ ଖୋଲି ନଥିଲେ ନୁହେଁ ତାହା ତ ତାଙ୍କୁ କଦାପି କ୍ରୋଧିତ କରି ପକାଇ ନଥିଲା ହେ ବାଳକ ମୁଁ ମୋର ନାହୁଡ଼କୁ ତାଙ୍କ ଉପରେ ବିଦ୍ଧ କରିବି ମୁଁ ସେପରି ହିଁ କରିବି ମୁଁ ତାଙ୍କୁ ସେହି ସ୍ଥାନଟି ଆଡ଼କୁ ନେଇଯିବି ମୁଁ ଯେତେବେଳେ ତାଙ୍କୁ ଅଧିକାର କରି ନେଇସାରିଅଛି ଆଉ ସେ ସେତେବେଳେ ଚିତ୍କାର କରି ଉଠିଥିଲେ ଏଲି ଏଲି ହେ ମୋର ପରମେଶ୍ୱର ହେ ମୋର ପରମେଶ୍ୱର କହି ଚିଲ୍ଲାଇ ଉଠିଥିଲେ ତାହିଁ ତ ସେହି ମନୁଷ୍ୟର ସ୍ୱଭାବଟି ଥିଲା ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ଗେଥସେମାନେ ଉଦ୍ୟାନ ମଧ୍ୟରେ ସେଠାରେ ତାଙ୍କୁ ଆତ୍ମା ପରିତ୍ୟାଗ କରିଦେଇଥିଲେ ତାଙ୍କୁ ଜଣେ ପାପୀର ନ୍ୟାୟ ଯେ ମୃତ୍ୟୁଭୋଗ କରିବାକୁ ଥିଲା ଏହା ତ ଆପଣମାନଙ୍କୁ ଜଣା ଅଛି ସେ ଜଣେ ପାପୀର ନ୍ୟାୟ ମୃତ୍ୟୁଭୋଗ କରିଥିଲେ ଏହା ଆପଣମାନେ ଜାଣନ୍ତି ତାଙ୍କ ଦ୍ୱାରା କରାଯାଇଥିବା ପାପ ଗୁଡ଼ିକ ନିମନ୍ତେ ସେପରି ତ ନୁହେଁ ମାତ୍ର ମୋର ପୁଣି ଆପଣମାନଙ୍କ ସକଳ ପାପ ଗୁଡ଼ିକ ନିମନ୍ତେ ତାଙ୍କୁ ମରିବାକୁ ହିଁ ପଡ଼ିଥିଲା ତାହିଁ ତ ସେହି ସ୍ରୋତ ଅଟେ ଯେଉଁ ସ୍ଥାନରୁ ପ୍ରେମଟି ପରିଚୟକୁ ଆସିଥାଏ ସେ କିପରି ଉଦାର ହୋଇ ମୋହର ପାପ ଗୁଡ଼ିକୁ ବହନ କରି ନେଇଥିଲେ ଓହୋ ହାଲେଲୁୟା ସେ ମୋହର ସକଳ ପାପ ଗୁଡ଼ିକୁ କିପରି ଉଦାର ପରାୟଣ ହୋଇ ବହି ନେଇଥିଲେ ଆଉ ସେଠାରେ ସେ ତ ଉପସ୍ଥିତ ଥିଲେ ତଥାପି ସେ ଆପଣଙ୍କ ମୁଖକୁ ତିଳେ ମାତ୍ର ଖୋଲି ନଥିଲେ ଶୟତାନ ସେ କେବଳ ଏତିକି କହିଥିଲା ତୁମେ ଜାଣିଥାଅ ଯେ ସେ ଜଣେ ଅତି ସାଧାରଣ ଧରଣର ବ୍ୟକ୍ତି ଥିଲେ ମୁଁ ଏପରି ବିଶ୍ୱାସ କରିଥାଏ ସେ ଆଦୌ କୁମାରୀ ଗର୍ଭରୁ ଜାତ ହୋଇନଥିଲେ ଯେହେତୁ ମୁଁ ତାଙ୍କ ମଧ୍ୟକୁ ନିଜର ନାହୁଡ଼ଟିକୁ ଦଂଶନ କରାଇ ସାରିଅଛି ପୁଣି ସେଠାକୁ ସେ ଚାଲିଯାଇଥିଲା ତାଙ୍କ ମଧ୍ୟକୁ ନିଜର ନାହୁଡ଼କୁ ପ୍ରବେଶ କରାଇଦେଇଥିଲା ମାତ୍ର ଏ ପୁତ୍ର ତାହା ତ ଏକ ଭୁଲ ଧରଣର ସମୟଟି ଥିଲା ତାକୁ ଆପଣାର ନାହୁଡ଼ଟିକୁ କାଢି ଆଣିବାକୁ ପଡ଼ିଥିଲା ସେହି ସମୟରୁ ତାକୁ ଆପଣା ନାହୁଡ଼ଟିକୁ ଦଂଶନ କରିବାକୁ ଆଉ ସୁଯୋଗ ମିଳିନଥିଲା ସେ ଆପଣା ନାହୁଡ଼କୁ ସେହି ସ୍ଥାନରେ ତ୍ୟାଗି ଦେଇଥିଲା ସେ ତୃତୀୟ ଦିନ ଉତ୍ଥାପିତ ହୋଇଥିଲେ ପୁଣି କହିଥିଲେ ଆମ୍ଭେ ସିଏ ଅଟୁ ଯିଏକି ମୃତ ହୋଇଥିଲୁ ପୁଣି ଜୀବିତ ହୋଇଯାଇଅଛୁ ଆଉ ଦେଖ ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ ପୁଣି ଆମ୍ଭ ହସ୍ତରେ ମୃତ୍ୟୁ ଓ ପାତାଳର କଞ୍ଚି ଅଛି ଆଜ୍ଞା ହଁ ତାହା ହିଁ ଅଟେ ସେ ଯେ କିଏ ଥିଲେ ଏହାକୁ ବୁଝି ଦେଖିବା ନିମନ୍ତେ ସେ ଅର୍ଥାତ୍ ଶୟତାନ ଅକୃତ କାର୍ଯ୍ୟ ହୋଇଥିଲା ଯେହେତୁ ମୁଁ ଜୀବିତ ଅଟେ ଆଉ ତୁମ୍ଭେମାନେ ମଧ୍ୟ ଜୀବିତ ରହିବ ଏହା ଅଦ୍ୟାବଧି ଘଟିନାହିଁ ଏକଦା ସେହି ଘଟଣାର ପ୍ରାୟ 3 କିମ୍ବା 4 ଦିନ ଉତ୍ତାରେ ସେ ପିତାଙ୍କ ନିକଟକୁ ଆରୋହ କରି ଚାଲିଯିବା ଉତ୍ତାରେ ପୁଣି ଫେରି ଆସିଥିଲେ ତତ୍ପରେ କିଛି ଦିନ ଉତ୍ତାରେ କହିଥିଲେ ଓହୋ ସେ ଅଟନ୍ତି ସେ ନିଶ୍ଚିତ ରୂପେ ଜଣେ ବାକ୍ୟବଟୁ ବ୍ୟକ୍ତି ଅଟନ୍ତି ସେହି ବ୍ୟକ୍ତିଙ୍କ ବିଷୟରେ କହିବା ନିମନ୍ତେ ସେ ନିଶ୍ଚିତ ରୂପେ ଜଣେ ବାକ୍ୟପଟୁ ବ୍ୟକ୍ତି ଥିଲେ ପୁଣି ତୁମେମାନେ ଯେତେବେଳେ ତାଙ୍କୁ ଦେଖିଥିଲ ସେତେବେଳେ ତାହା କେବଳ ଦର୍ଶନଟି ହିଁ ଦେଖିଥିଲ ନୁହେଁ ସେ ତ ପ୍ରକୃତରେ ସେହି ବାସ୍ତବିକ ଯୀଶୁଖ୍ରୀଷ୍ଟ ହିଁ ଥିଲେ ଥୋମା ଏପରି କହିଥିଲେ ମୋତେ ପ୍ରଥମେ ତାଙ୍କର ହସ୍ତଦ୍ୱୟକୁ ପୁଣି ତାଙ୍କର ସର୍ବାଙ୍ଗ ଶରୀରକୁ ଦେଖିବାକୁ ଦିଅ ତତ୍ପରେ ସେ ଯେ ସେହି ବ୍ୟକ୍ତି ଜଣକ ଅଟନ୍ତି ତାହା ମୁଁ କହିବି ଓ ବିଶ୍ୱାସ କରିବି ସେ କହିଥିଲେ ମୁଁ ଏଇଠାରେ ଅଛି ତୁମମାନେ ସେଠାରେ ଆପଣମାନଙ୍କ ସହିତ କିଛି ମାଛ ଓ ରୁଟି ରଖିଅଛ କି ମୋ ନିକଟକୁ ଖଣ୍ଡିଏ ଭଜା ମାଛ ଓ ରୁଟି ଘେନି ଆସ। ଆଉ ସେମାନେ ତାଙ୍କ ନିକଟକୁ ଖଣ୍ଡିଏ ରୁଟି ଓ କିଛି ଭଜା ମାଛ ନେଇ ଆସିଥିଲେ। ପୁଣି ସେ ସେଠାରେ ଠିଆ ହୋଇ ତାହା ଭୋଜନ କରିଥିଲେ। ପୁଣି ଏପରି କହିଥିଲେ, ମୁଁ ଯେପରି ଭୋଜନ କରିଥାଏ କୌଣସି ଆତ୍ମା ସେପରି ଭୋଜନ କରିପାରିଥାଏ କି? ପୁଣି ମୋହର ଯେପରି ମାଂସ ଓ ଅସ୍ଥି ଗୁଡିକ ରହିଅଛି, କୌଣସି ଆତ୍ମା ସେପରି ସ୍ଥୂଳ ଶରୀର ରହିଅଛି କି? ବୁଝନ୍ତି ତ, ସେ କହିଥିଲେ, ଆମ୍ଭେ ସେହି ଜଣକ ହିଁ ଅଟୁ, ଆମ୍ଭେ ବିଦ୍ୟମାନ ଅଟୁ। ପୁଣି ପାଉଲ ଏପରି କହିଥିଲେ, ଆମମାନେ କିପରି ଧରଣର ଏକ ଶରୀରକୁ ଯେ ଲାଭ କରିବୁ ତାହା ଏତେବେଳେ ସୁଦ୍ଧା ଅଜଣା ଅଟେ, ତଥାପି ତାଙ୍କ ସଦୃଶ ଶରୀରରେ ଯେ ଆମେ ଲାଭ କରିବୁ ଏହା ଆମେ ଜାଣୁନାହୁଁ କି? କଣ ସେପରି ଏକ ସ୍ୱର୍ଗୀୟ ଶରୀରକୁ ପାଇସାରିଥିଲେ କି? ଆଜ୍ଞା ହଁ ପାଇଥିଲେ। ସେ ଯେତେବେଳେ ମୃତ୍ୟୁବରଣ କରିଥିଲେ, ବାଇବଲ ଏପରି କହିଅଛି ଯେ ସେ ତାହା ତ ପୁନଶ୍ଚ ବ୍ୟକ୍ତିଗତ ସର୍ବନାମର ସଂଜ୍ଞାଟି ଅଟେ। ସେ ନରକ ମଧ୍ୟକୁ ଗମନ କରିଥିଲେ, ପୁଣି ବନ୍ଦୀ ଆତ୍ମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲେ। ସେ ସେଟାକୁ କିପରି ଯାଇଥିଲେ, ପୁଣି ସେ ଏହି କାର୍ଯ୍ୟଟିକୁ କିପରି ଭାବରେ କରିଥିଲେ? ତାଙ୍କ ମଧ୍ୟରେ ସ୍ପର୍ଶତାର ଅନୁଭୂତି ରହିଥିଲା, ତାଙ୍କ ମଧ୍ୟରେ ଶ୍ରବଣ ଶକ୍ତିର ଜ୍ଞାନ ରହିଥିଲା, ତାଙ୍କ ମଧ୍ୟରେ କଥା କହିବାର ଶକ୍ତି ଅର୍ଥାତ୍ ଚେତନା ଜ୍ଞାନ ରହିଥିଲା। ପୁଣି ସେହି ବିଗତ ରାତ୍ରି କାଳରେ ଯେଉଁ ମହିମାନ୍ୱିତ ଶରୀରଟିକୁ ମୁଁ ତାଙ୍କଠାରେ ଦେଖିଥିଲି, ଠିକ ସେହି ସମାନ ଧରଣର ଶରୀରରେ ଥାଇ ସେ ପ୍ରଚାର କରିଥିଲେ। ସେହି ଆତ୍ମାଗଣ ଯେଉଁମାନେ କି ନରକରେ ଥିଲେ ସେମାନଙ୍କ ନିକଟରେ ସେ ପ୍ରଚାର କରିଥିଲେ। ଯେଉଁମାନେ କି ନୋହଙ୍କ ସମୟରେ ଦୀର୍ଘ ଶୁଶ୍ରୂଷା ସହ ଅପେକ୍ଷା କରି ରହିଥିବା ସମୟ ସୁଦ୍ଧା ମନ ପରିବର୍ତ୍ତନ କରିନଥିଲେ, ସେମାନଙ୍କ ମଧ୍ୟରେ ପ୍ରଚାର କରିଥିଲେ। ତଥାପି ଇଷ୍ଟର ଅବସରରେ ସେ ଯେତେବେଳେ ଉତ୍ଥାପିତ ହୋଇଥିଲେ, ସେତେବେଳେ ସେହି ଶରୀରଟି ଯେ ନାଶ ହୋଇଯାଉ ଏପରି ତ ସମ୍ଭବ ନଥିଲା, ଯେହେତୁ ଭାବବାଦୀ ଦାଉଦ ତ ଏହାକୁ ପୂର୍ବରୁ ଦେଖିସାରିଥିଲେ। ମୁଁ ତାଙ୍କର ପ୍ରାଣକୁ ନରକରେ ପରିତ୍ୟାଗ କରିବି ନାହିଁ, କିମ୍ବା ଆମ୍ଭେ ଆପଣା ପବିତ୍ର ଜନକୁ ବିନାଶ କରିବୁ ନାହିଁ। ପୁଣି ମୋର ପ୍ରାଣ ଶାନ୍ତିରେ ବାସ କରିବ, ଯେହେତୁ ସେ ମୋର ପ୍ରାଣକୁ ପାତାଳରେ ତ୍ୟାଗ କରିବେ ନାହିଁ, କିମ୍ବା ଆମର ପବିତ୍ର ଜନକୁ ନାଶ ହେବା ନିମନ୍ତେ ଆମେ ତାହାକୁ ପରିତ୍ୟାଗ କରିବୁ ନାହିଁ। ପୁଣି ଏଥିପୂର୍ବେ କି ତାହା ନାଶ ହୋଇଯାଏ, ତାହାର 72 ଘଣ୍ଟା ପୂର୍ବେ ସେହି ସ୍ୱର୍ଗୀୟ ଶରୀରଟି, ସେହି ଶରୀରଟି ଯାହାକି ଯାଇଥିଲେ ପୁଣି ବନ୍ଦୀ ଆତ୍ମାଗଣକୁ ଯାଇ ପ୍ରଚାର କରିଥିଲେ, ସେମାନେ ଯେଉଁମାନେ କି ନୋହଙ୍କ ସମୟରେ ଦୀର୍ଘ ସହିଷ୍ଣୁ ହୋଇ ଅପେକ୍ଷା କରାଯାଇଥିବା ସୁଦ୍ଧେ ମନ ପରିବର୍ତ୍ତନ କରିନଥିଲେ, ପୁଣି ଉତ୍ଥାପିତ ହୋଇଥିଲେ, ପୁଣି ନାଶମାନ ଶରୀରଟି ଅବିନାଶ ଶରୀରକୁ ପରିଧାନ କରି ପକାଇଥିଲା। ଆଉ ସେ ଠିଆ ହୋଇ ରହିଥିଲେ ଏବଂ ଭୋଜନ କରିଥିଲେ, ପୁଣି ସେ ଜଣେ ମନୁଷ୍ୟ ଥିଲେ ଏପରି ଏକ ସତ୍ୟ କଥାକୁ ସେ ପ୍ରକାଶ କରି କହିଥିଲେ। ହାଲେଲୁୟା ଭାଇ ଇଭାନ୍ସ, ଠିକ ସେହିପରି ଭାବରେ ଆମେ ତାଙ୍କୁ ଦେଖିବୁ, ତାହା ସେଦିନ ସମ୍ଭବ ହେବ ଯେଉଁଦିନ ସେ ଦାଉଦଙ୍କ ସିଂହାସନ ଉପରେ ବସିବେ। ହାଲେଲୁୟା, ତାହା ସେଦିନ ସମ୍ଭବ ହେବ ଯେଉଁଦିନ ଆମ୍ଭେମାନେ ଆରୋହ କରି ପୁଣି ଅବତରଣ କରିବୁ, ପୁଣି ଆପଣମାନଙ୍କ ସହିତ ମୁଁ ଏକ ନିୟୁତ ବର୍ଷ ଧରି ସେହି ପବିତ୍ର ପର୍ବତମାଳା ଗୁଡ଼ିକରେ ଉପରେ ଚଲାଫେରା କରିବି। ଦେଖନ୍ତୁ, କେବଳ ଅଳ୍ପ ଦିନର ସମୟ ଅଟେ, କେବଳ କ୍ଷଣଭରର ଅବଧି ତାହା ଅଟେ। ଆମେ ସେହି ସ୍ଥାନକୁ ପ୍ରବେଶ କରିଯିବୁ ଆଉ ସେଠାରେ ସେହି ସ୍ଥାନରେ ଚତୁର୍ଦ୍ଦିଗରେ ବାସ କରି ରହିଥିବୁ। ପୁଣି ଭୋଜନ କରିବା ସମୟ ତତ୍ପରେ ଉପସ୍ଥିତ ହୋଇଥାଏ। ଆପଣମାନେ ତ ଜାଣନ୍ତି, ସର୍ବପ୍ରଥମ ଘଟଣାଟିକୁ ତ ଆପଣମାନେ ଜାଣନ୍ତି, ଭଉଣୀ ଉଡ୍ସକୁ ଠିକ ସେପରି ହିଁ କହିଥିଲି। ମୁଁ ଏପରି ପଚାରିଥିଲି, ଭଉଣୀ ଉଡ୍ସ, ଆଚ୍ଛା ତେବେ ଏହି ସକାଳ ଦିନବ୍ୟାପୀ ଆପଣ କେଉଁ ସ୍ଥାନରେ ରହିଯାଇଥିଲେ? ମୁଁ ଆପଣଙ୍କୁ ପ୍ରାୟ କିଛି ସମୟ ଧରି ଦେଖିପାରିନଥିଲି, ଏପରି ମୋତେ ବୋଧ ହୋଇଥାଏ ଯେପରିକି 15 ମିନିଟ୍ ଧରି ମୁଁ ଆପଣଙ୍କୁ ଦେଖିନଥିଲି। ଓହୋ ଭାଇ ବ୍ରହ୍ମ, ତାହା ତ କିନ୍ତୁ 2000 ବର୍ଷ ପୂର୍ବର ଘଟଣା ଅଟେ। ଓହୋ ଓହୋ, ଆପଣ କିପରି ଅନୁଭବ କରୁଅଛନ୍ତି? ଓହୋ, ଅବଶ୍ୟ ଉତ୍ତମ ଅନୁଭବ କରିବା ବିନୁ ଆପଣମାନେ ଆଉ କିଛି ଅନୁଭବ କରିପାରନ୍ତି ନାହିଁ। କହନ୍ତି, ହେ ବାଳକ ଏଠାକୁ ଆସ, ମୁଁ ତୁମକୁ ସେହି ସକଳ ବିଷୟଗୁଡ଼ିକ ମଧ୍ୟରୁ କିଛିଟା ଦେଖାଇବି। ଭାଇମାନେ, ହେ ମୋର ପ୍ରିୟ ଭାଇମାନେ, କିଛିଟା ବିଶେଷ ବିଷୟକୁ ଦେଖାଇବି। ଏଠାରେ ଜଳପୂର୍ଣ୍ଣ ଏକ ନିର୍ଜଣୀ ରହିଅଛି, ପୂର୍ବେ କଦାପି ପାନ କରିଥିବା ସବୁଠାରୁ ସୁମିଷ୍ଟକର ଜଳ ଅଟେ। ପୁଣି ଆମମାନେ ପାନ କରିବା ନିମନ୍ତେ ଅଧିକ ଶୀତଳ ଜଳ ଲାଭ କରିବୁ। ମୁଁ ସେଠାକୁ ଯାଇ ପହଞ୍ଚିବି, ମୁଁ ଅଙ୍ଗୁରରେ ଏକ ବଡ଼ ଗୁଚ୍ଛା ସଙ୍ଗରେ ଘେନି ଆସିବି, ପୁଣି ସେଠାରେ ଆମମାନେ ସମସ୍ତେ ଏକାଠି ବସି ତାହା ତହିଁରୁ ଭୋଜନ କରିବୁ। ତାହା ଅତି ଆହ୍ଲାଦ ଜନକ ବିଷୟ ନୁହେଁ କି? ପ୍ରକୃତରେ ତାହା ହିଁ ସେହି ଯୋଗ୍ୟ ସ୍ଥାନ ଅଟେ, ତାହା ହିଁ କେବଳ ସେପରି ହିଁ ଅଟେ। ଆମମାନେ କିପରି ଭାବରେ ତନ୍ମଧ୍ୟକୁ ପ୍ରବେଶ କରିପାରିବୁ? ଆମେ ଏହାକୁ କିପରି ଭାବରେ ଜାଣିପାରିବୁ? ଈଶ୍ୱର ସେ ତ ଜଗତର ପତ୍ନାବଧିରୁ ଆମମାନଙ୍କୁ ପୂର୍ବରୁ ନିରୂପଣ କରିଥିଲେ। କିଏ ସେମାନେ? ଯେଉଁମାନେ କି ସେହି ପ୍ରତିଜ୍ଞା ଦେଶରେ ବାସ କରି ରହି ସାରିଅଛନ୍ତି ସେମାନେ ହିଁ ଅଟନ୍ତି। ପୁଣି ସେ ଆମ୍ଭମାନଙ୍କୁ ଯୀଶୁଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ। ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି। ସେ ଯେପରି କହିଥିଲେ ତଦନୁସାରେ ଆମମାନେ ଯେପରି ପ୍ରଶଂସା କରିପାରୁ ତାହା ଯାହାକି ସେ ଅଟନ୍ତି, ଈଶ୍ୱର ଅଟନ୍ତି, ଆମମାନେ ତାଙ୍କୁ ପ୍ରଶଂସା ଦେବାକୁ ଚାହିଁଥାଉ। ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି। ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମମାନଙ୍କୁ ଦାନ କରିଅଛନ୍ତି। ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ଗୃହୀତ ହୋଇଅଛୁ। ତାହାଙ୍କ ଅନୁଗ୍ରହ ରୂପ ନିଧି ଅନୁସାରେ ଆମମାନେ ଏହି ପ୍ରିୟତମଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ। ମୋତେ ପୌଷ୍ୟପୁତ୍ର ଗ୍ରହଣ କରିବା ବିଷୟ ଉପରକୁ ପୁଣି ଥରେ ଫେରିଯିବାକୁ ଅଛି। ତଥାପି ଏହି ସ୍ଥାନରେ କେବଳ କିଛି କ୍ଷଣ ନିମନ୍ତେ ଅପରାଧ ସବୁର ସେ ବିଷୟ ଉପରେ ସ୍ଥଗିତ ହୋଇ ରହିବାକୁ ଇଚ୍ଛା କରିଥାଏ। ଅପରାଧ ଗୁଡ଼ିକ ଏହା ଉପରେ ଆପଣମାନେ କଦାପି ବିଚାର କରିଥିଲେ କି? ପାପ କରିଥିବା ଯୋଗୁଁ ଈଶ୍ୱର ଜଣେ ପାପୀକୁ ଯେ ଦଣ୍ଡିତ କରିନଥାନ୍ତି ତାହା ଆପଣମାନଙ୍କୁ ଜଣା ଅଛି କି? ସେ ପାପୀ ହୋଇଥିବା ଯୋଗୁଁ ଈଶ୍ୱର ତାହାକୁ ଦଣ୍ଡିତ କରିଥାନ୍ତି। କେହି ଜଣେ ପାପୀ ସିଗାରେଟ୍ ଯଦି ପାନ କରିଥାଏ ସେ ସେଥିପାଇଁ ତାକୁ ଦଣ୍ଡିତ କରିନଥାନ୍ତି, କାରଣ ଯେକୌଣସି ପ୍ରକାର ହେଉନା କାହିଁକି ସେ ତ ଜଣେ ପାପୀ ଅଟେ। ବୁଝନ୍ତି ତ? ତା ମଧ୍ୟରେ ପାପର କୌଣସି ଖୁଣ ରହିନାହିଁ। ପାପୀ ମଧ୍ୟରେ ପାପ ସବୁର ଖୁଣ ରହିନାହିଁ, ଯେହେତୁ ସେ ତ ଜଣେ ପାପୀ ହିଁ ଅଟେ। ଦେଖନ୍ତୁ, ତା ମଧ୍ୟରେ ପାପର କୌଣସି ଖୁଣ ରହିନଥାଏ। ତଥାପି ଆପଣମାନେ ଯେଉଁମାନେ କି ଖ୍ରୀଷ୍ଟିଆନ ଅଟନ୍ତି, ଆପଣମାନଙ୍କ ମଧ୍ୟରେ ପାପ ରହିଅଛି। ଶ୍ରେତ ମଣ୍ଡଳୀକୁ ସେପରି କହିଥାନ୍ତି ବୋଲି ଆପଣମାନେ ସେହି ସ୍ଥାନରେ ଲକ୍ଷ୍ୟ କରିଥାନ୍ତି। ତାହାକୁ ଏକାଧାରରେ ଯୋଗ୍ୟ କରି ଗଢି ତୋଳିବା ନିମନ୍ତେ ସେପରି କରିଥାନ୍ତି। ଦେଖନ୍ତି ତ, ପାପ ଗୁଡ଼ିକର ମାର୍ଜନା ଅଟେ, ପାପ ଗୁଡ଼ିକର କ୍ଷମାଦାନ ଅଟେ। ଆମମାନେ ତ ପାପ କରିଥାଉ, ମାତ୍ର ପାପୀଟିଏ ସେ ତ ଜଣେ ପାପୀ ହିଁ ଅଟେ, ଈଶ୍ୱର ତାକୁ କ୍ଷମା କରନ୍ତି ନାହିଁ। ପୁଣି ଆପଣମାନେ କହିଥାନ୍ତି, ଆଚ୍ଛା ତେବେ ଆମମାନେ ଏଠାକୁ ଚାଲି ଆସିଥିଲୁ, ପୁଣି କୌଣସି ଏକ ବ୍ୟକ୍ତିଙ୍କୁ ହତାହତ କରିଥିଲୁ, ସେ ବିଷୟରେ ଆପଣମାନେ କଣ କରିବାକୁ ଯାଉଛନ୍ତି? ତାହା ତ ମୋହର କର୍ତ୍ତବ୍ୟ ମଧ୍ୟରୁ ଗୋଟିଏ ସୁଦ୍ଧା କର୍ତ୍ତବ୍ୟ ନୁହେଁ। ମୁଁ ଜଣେ ସଂସ୍କାରକ ନୁହେଁ, ମୁଁ ଜଣେ ପ୍ରଚାରକ ଅଟେ। ବ୍ୟବସ୍ଥା ସେ ବିଷୟ ଉପରେ ବିଚାର କରିବ, ସେଗୁଡ଼ିକ ତ ସଂସ୍କାରକ ଅଟନ୍ତି, ସେମାନେ ହିଁ ସେପରି ଅଟନ୍ତି। ଆଚ୍ଛା, ଏପରି ମଧ୍ୟ କହିଥାନ୍ତି ସେ ତ ବ୍ୟଭିଚାର ଜନିତ କାର୍ଯ୍ୟ କରିଅଛନ୍ତି, ତାହା ତ ବ୍ୟବସ୍ଥା ଉପରେ ନିର୍ଭରଶୀଳ ଅଟେ, ତାହା ତ ତାଙ୍କର ଏବଂ ବ୍ୟବସ୍ଥା ମଧ୍ୟରେ ନିର୍ଭରଶୀଳ ଅଟେ। ମୁଁ ଜଣେ ସଂସ୍କାରକ ନୁହେଁ, ମୁଁ ଲୋକମାନଙ୍କୁ ସୁଧାରି ନଥାଏ, ମୁଁ ସେମାନଙ୍କୁ ମନ ପରିବର୍ତ୍ତିତ ହେବା ବ୍ୟକ୍ତିଗଣ ରୂପେ ଦେଖିବାକୁ ଚାହିଁଥାଏ। ଦେଖନ୍ତୁ, ମୁଁ ଜଣେ ପ୍ରଚାରକ ଅଟେ, ପୁଣି ତାଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇ ଦେବା ପାଇଁ ମୋର ତାହା ହିଁ କର୍ତ୍ତବ୍ୟ ଅଟେ। ସେ ଯଦିଓ ପାପ କରିଥିଲେ ତାହା ତ ତାଙ୍କର ଅପରାଧ ଅଟେ, ସେ ଜଣେ ପାପୀ ଅଟନ୍ତି। ଈଶ୍ୱର ତାହାକୁ ଏକ ସର୍ବଶ୍ରେଷ୍ଠ ଅପରାଧୀ ବୋଲି ବିଚାର କରି ଦଣ୍ଡିତ କରିଥାନ୍ତି। ସେ ତ ଆରମ୍ଭ ସମୟରୁ ହିଁ ଜଣେ ପାପୀ ଅଟନ୍ତି, ପୁଣି ସେ ଏଥିପାଇଁ ସେହି ସମୟରୁ ହିଁ ଦଣ୍ଡିତ ଅଟନ୍ତି। ସେ ତ ସର୍ବପ୍ରଥମ ସ୍ଥାନଟିକୁ ସୁଦ୍ଧା ଲାଭ କରିନଥିଲେ, ବର୍ତ୍ତମାନ ସେ ତ କୌଣସି ସ୍ଥାନ ସୁଦ୍ଧା ନୁହନ୍ତି। ସେ ତ ଆରମ୍ଭ କାଳରୁ ଜଣେ ପାପୀ ହିଁ ଅଟନ୍ତି। ପାପ କରିବାର କାର୍ଯ୍ୟଟିକୁ ତାଙ୍କୁ କରିବାର ଆବଶ୍ୟକ ନାହିଁ, ଯେହେତୁ ସେ ଆରମ୍ଭରୁ ଜଣେ ପାପୀ ଅଟନ୍ତି। ଆପଣମାନେ ବାହାରକୁ ଚାଲିଯାଏ ଏପରି କହିପାରନ୍ତି ନାହିଁ ଯେ କେବଳ ଏତିକିଟି ମାତ୍ର ହିଁ ସଠିକ୍ ଅଟେ, କେବଳ ଏତିକିଟି ମାତ୍ର ହିଁ ରାତ୍ରିକାଳୀନ ଅବସରଟି ଅଟେ। ନୁହେଁ, ସେପରି ତ ନୁହେଁ, ଏହା ତ ସମ୍ପୂର୍ଣ୍ଣ ରୂପେ ରାତ୍ରିକାଳ ଅଟେ, ତାହା ତ ପୂରାପୂରି ଭାବରେ ରାତ୍ରିକାଳୀନ ଅବସରଟି ଅଟେ। ତାହା ହିଁ ଯାହାକି ଈଶ୍ୱର ମଧ୍ୟ କହିଥିଲେ, ସେ ଯେ ଜଣେ ପାପୀ ଅଟେ ତାହା ତ ମୁଁ ତୁମକୁ କହିଥାଏ, ତାହା ହିଁ ସବୁକିଛି ହିଁ ଅଟେ। କେବଳ ସେତିକି ମାତ୍ର ଯେ ରାତ୍ରିକାଳ ଅଟେ, ସେପରି ଧରଣ ଏକ ବ୍ୟବସ୍ଥାକୁ ସେ କରିଥିଲେ, ତାହା ହିଁ ଅନ୍ଧକାରର ସେତିକି ତିମିରାଚ୍ଛନ ସମୟଟି ଅଟେ, ଯାହାକି ଜଗତର ସହିତ ପରିଚିତ ଅଟେ। ମୁଁ ଜାଣେ ମାତ୍ର ତାହା ହିଁ ସବୁକିଛି ରାତ୍ରିର ସମୟ ହିଁ ଅଟେ, ତାହା ହିଁ ସବୁକିଛି ଅଟେ। ବୁଝନ୍ତି ତ? ମୁଁ ଏପରି ମଧ୍ୟ କହିପାରେ ଯେ ଏଠାରେ କେବଳ ଏତିକି ମାତ୍ର ହିଁ ଆଲୋକର ଅବସ୍ଥିତି ଅଟେ, ନୁହେଁ, ତାହା ତ ସବୁ ଦିଗରୁ ଆଲୋକ ହିଁ ଆଲୋକ ଅଟେ। ଦେଖନ୍ତୁ, କେବଳ ଆଲୋକ ହିଁ ଆଲୋକ ଅଟେ। ତାହା ଯେ କେତେ ଅଧିକ ଆଲୋକ ବିଷୟ ଅଟେ ତାହା ଆପଣ କହିପାରିନଥିଲେ ବୁଝନ୍ତି ତ ମାନେ ତନ୍ମଧ୍ୟ ଯଦି ଅନ୍ଧକାରର କେବଳ ଗୋଟିଏ ମାତ୍ର ଛୋଟ ଦାଗ ଉଭରି ଆସିଥାଏ ତେବେ ତନ୍ମଧ୍ୟରେ ଅନ୍ଧକାର ଦେଖିବାକୁ ମିଳିଥାଏ ସୁତରାଂ ପାପ ସବୁ ପାପ ଗୁଡ଼ିକ ଆମମାନେ ତାଙ୍କ କଣ ରକ୍ତ ଦ୍ୱାରା ଆପମାନଙ୍କ ସକଳ ପାପରୁ କ୍ଷମା ଲାଭ କରିଅଛୁ ତାଙ୍କ ବହୁମୂଲ୍ୟ ରକ୍ତ ଦ୍ୱାରା ହିଁ କ୍ଷମା ଲାଭ କରିଅଛୁ ତାଙ୍କ ଅନୁଗ୍ରହ ରୂପ ନିଧି ଅନୁସାରେ ଆମ୍ଭେମାନେ ଆମମାନେ କିପରି ଭାବେ ଏହାକୁ ଭୁଲି ଯାଇପାରୁ ଯେହେତୁ ଆମମାନେ ଯୋଗ୍ୟବନ୍ତ ଅଟୁ ଆମମାନ ସକଳ ପାପ ଗୁଡ଼ିକ କ୍ଷମା ହୋଇଥିବା ଯୋଗୁଁ ଆମମାନେ କିଛି କ୍ଷମଣୀୟ ଅପରାଧ କରିଥିଲୁ ସେ କଣ ଅଟନ୍ତି ଅନୁଗ୍ରହର ନିଧି ଅଟନ୍ତି ସେ କି ଅଟନ୍ତି ସେ ତ ଅନୁଗ୍ରହର ନିଧି ଅଟନ୍ତି ଓହୋ ଆଶ୍ଚର୍ଯ୍ୟଜନକ ହେ ପ୍ରଭୁ ମୋ ହସ୍ତଦ୍ୱୟରେ ମୁଁ କିଛି ଆଣିନାହିଁ ମୁଁ କିଛି ସାଧନର ବ୍ୟବସ୍ଥା ମଧ୍ୟ କରିପାରିନଥିଲି ମୁଁ କରିବା ଭଳି ସେପରି କିଛି ସାଧନ ମଧ୍ୟ ରହିନାହିଁ ଦେଖନ୍ତୁ ସେ ତ ମୋତେ ପୂର୍ବରୁ ନିରୂପଣ କରିଥିଲେ ସେ ମୋତେ ଆହ୍ୱାନ କରିଥିଲେ ସେ ମୋତେ ମନୋନୀତ କରିଥିଲେ ମୁଁ ତାଙ୍କୁ ମନୋନୀତ କରିନଥିଲି ସେ ମୋତେ ମନୋନୀତ କରିଥିଲେ ସେ ଆପଣମାନଙ୍କୁ ସୁଦ୍ଧା ମନୋନୀତ କରିଥିଲେ ସେ ଆମମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ମନୋନୀତ କରିଥିଲେ ଆମମାନେ କଦାପି ହେଲେ ତାଙ୍କୁ ମନୋନୀତ କରିନଥାଉ ଯୀଶୁ ଏପରି କହିଥିଲେ ତୁମ୍ଭେମାନେ ମୋତେ ମନୋନୀତ କରିନାହ ମାତ୍ର ମୁଁ ତୁମମାନଙ୍କୁ ମନୋନୀତ କରିଅଛି ସେ ଏପରି ମଧ୍ୟ କହିଥିଲେ ଯେ ମୋହର ପ୍ରେରଣକର୍ତ୍ତା ପିତା ଯେତେବେଳେ ପର୍ଯ୍ୟନ୍ତ ଆକର୍ଷଣ ନ କରନ୍ତି କେହି ମୋ ନିକଟକୁ ଆସିପାରି ନାହିଁ ପୁଣି ପିତା ଯେଉଁମାନଙ୍କୁ ମୋତେ ଦେଇଅଛନ୍ତି ସେମାନେ ମୋ ନିକଟକୁ ଆସିବେ ପୁଣି ବିନାଶର ପୁତ୍ର ବିନୁ କେହି ଜଣେ ହେଲେ ସୁଦ୍ଧା ହଜିଯିବ ନାହିଁ ଧର୍ମଶାସ୍ତ୍ରର ଉକ୍ତିକୁ ସଫଳ କରିବା ନିମନ୍ତେ ସେପରି ଘଟିବ ଆପଣମାନେ ବୁଝନ୍ତି କି ସେପରି କହିଥିଲେ ପିତା ଯେଉଁମାନଙ୍କୁ ମୋତେ ଦାନ କରିଅଛନ୍ତି କେବଳ ସେମାନେ ହିଁ ମୋ ନିକଟକୁ ଆସିବେ ଓହୋ ମୁଁ ଖୁବ୍ ବିଳମ୍ବ କରୁଅଛି ସେପରି କରୁନାହିଁ କି ପୁଣି ମୁଁ ତ ଏଥିରୁ ଆଦୌ ବାହାରକୁ ଚାଲିଯାଇ ନାହିଁ ମୁଁ ତ ହି ବିଷୟବସ୍ତୁତିର ଉପରେ ଆଧାରିତ ଥିବା ଶିକ୍ଷାକୁ ଅଦ୍ୟାବଧି ଆରମ୍ଭ ସୁଦ୍ଧା କରିନାହିଁ ମୋତେ ଶୀଘ୍ର ତ ଶୀଘ୍ର ବଢ଼ିବାକୁ ଦିଅନ୍ତୁ ମୋତେ ଯଥାଶୀଘ୍ର ଠାରେ କିଛି ବିଶେଷଧନ ବିଷୟକୁ ନିଶ୍ଚିତ ରୂପେ ଉପସ୍ଥାପନ କରିବାକୁ ହିଁ ଅଛି ଆମେମାନେ ଚଞ୍ଚଳ କରୁ କିଛି କ୍ଷଣ ଉତ୍ତାରେ ମୋତେ ପୌଷ୍ୟପୁତ୍ର ଗ୍ରହଣ ଏ ବିଷୟ ଉପରେ ଫେରିଯିବାକୁ ହିଁ ଅଛି ଓହୋ ଆପଣମାନେ କେବଳ କିଛି କ୍ଷଣ ନିମନ୍ତେ ମୋତେ କ୍ଷମା କରିଦେବେ କି ଆସନ୍ତୁ ଏହି ସ୍ଥାନରେ ସେ ବିଷୟଟିକୁ ଧ୍ୟାନ କରିବା କେବଳ ଗୋଟିଏ ମାତ୍ର ରାତ୍ରିର ଉପାସନା ସୁଯୋଗକୁ ପାଇବା ନିମନ୍ତେ କେତେକ ସଜ୍ଜନ ବ୍ୟକ୍ତିଗଣ ସୁଦୂରବର୍ତ୍ତୀ ଜର୍ଜିଆଠାକୁ ଆସିଛନ୍ତି ପୁଣି ଟେକ୍ସାସ୍ ମଧ୍ୟ ଆସିଛନ୍ତି ଆଉ ଆପଣମାନେ ମଧ୍ୟ ଯେକୌଣସି ସ୍ଥାନରୁ ଏଠାକୁ ଆସିଥାନ୍ତି ନା କାହିଁକି ଏହି ବିଷୟଟିକୁ ଶୁଣନ୍ତୁ ପଞ୍ଚମ ପଦ ଅଟେ ଆସନ୍ତୁ କିଛି ସମୟ ପର୍ଯ୍ୟନ୍ତ କେବଳ ଏହାରି ଉପରେ ବିଚାର କରିବା ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କରିଥିବା ଯୋଗୁଁ ଆମ୍ଭମାନଙ୍କ ପ୍ରତି ଏହି ବାକ୍ୟର ଅର୍ଥ କ'ଣ ଆମମାନଙ୍କ ପ୍ରତି ଏହି ବାକ୍ୟର ଅର୍ଥ କ'ଣ କହିପାରେ ଏହାର କହିବାର ତାତ୍ପର୍ଯ୍ୟ ଏପରି ଅଟେ ଯେ କୌଣସି ଏକ ନିଶ୍ଚିତ ଧରଣ ବିଷୟ ଆଡ଼କୁ ହଁ ସେପରି ଏକ ଯୋଗ୍ୟ ସ୍ଥାନ ଆଡ଼କୁ ଆମମାନେ ଅଗ୍ରସର କରୁଅଛୁ ମୁଁ ତ ଝରଣା ଆଡ଼କୁ ଯାଉଅଛି ମୁଁ ଚୌକିଟର ଆଡ଼କୁ ଯାଉଅଛି ହମ୍ସ ମହାଶୟ ଆପଣ ଏହାକୁ ବୁଝିଲେ କି ମୁଁ ଡେକ୍ସଟିର ଆଡ଼କୁ ଯାଉଅଛି ପୁଣି ସେ ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ ତାହା କେତେ ଅଧିକ ସ୍ୱଚ୍ଛନ୍ଦ ଇଚ୍ଛାଟି ଅଟେ ଏହା କାହାର ସ୍ୱଚ୍ଛନ୍ଦ ଇଚ୍ଛା ଅଟେ କାହାର ସୁଦୟା ଅଟେ ତାଙ୍କ ନିଜର ଅଟେ ତାଙ୍କ ଆପଣା ଇଚ୍ଛାନୁଯାୟୀ ତାହା ତ ତାଙ୍କ ଆପଣାର ସ୍ୱଚ୍ଛନ୍ଦ ଇଚ୍ଛାଟି ଅଟେ ତେବେ ପୌଷ୍ୟପୁତ୍ର ଗ୍ରହଣ ଏହାର ଅର୍ଥ କ'ଣ ବର୍ତ୍ତମାନ ମୋତେ ତାହାକୁ ସୂଚିତ କରିବାକୁ ଦିଅନ୍ତୁ ମୁଁ କିପରି ମୁଁ କରିପାରିବି କି ନାହିଁ ତାହା ତ ଜାଣେ ନାହିଁ ଏହାର ଗଭୀରକୁ ଯାଇ ପୁଙ୍ଖାନୁପୁଙ୍ଖ ଭାବେ ବ୍ୟାଖ୍ୟା କରିବାକୁ ମୋ ପାଖରେ ଯଥେଷ୍ଟ ସମୟ ନାହିଁ ତଥାପି ମୁଁ ଏହା ଉପରେ ବର୍ଣ୍ଣନା କରିବି ତତ୍ପରେ ଯଦି ସେପରି କିଛି ପ୍ରଶ୍ନ ରହିଥାଏ ତେବେ ସମାଚାର ଉପରେ ଆଧାରିତ ହୋଇ ରହିଥିବା ସେହି ପ୍ରଶ୍ନ ଗୁଡ଼ାକୁ ଆପଣମାନେ ମୋତେ ପରେ ପଚାରିପାରନ୍ତି ଶୁଣନ୍ତୁ କେତେକ ପ୍ରଶ୍ନ ମାତ୍ର ତାହା ଅଟେ ଆପଣମାନଙ୍କର ପୌଷ୍ୟପୁତ୍ର ଗ୍ରହଣ ବିଷୟଟି ତାହା ତ ଜନ୍ମଗ୍ରହଣ ବିଷୟ ନୁହେଁ ଆପଣମାନଙ୍କ ପୌଷ୍ୟପୁତ୍ର ଗ୍ରହଣ ବିଷୟ ତାହା ତ ଅବସ୍ଥାନ କରାଇବାର ଉଦ୍ଦେଶ୍ୟ ଅଟେ ଆପଣମାନେ ଯେତେବେଳେ ନୂତନ ରୂପେ ଜନ୍ମଗ୍ରହଣ କରିଥିଲେ ତାହା ଯେ ଯୌନ ଏକ ପର୍ବ 17 ପଦ ଅନୁସାରେ ଅଟେ ଏପରି ମୁଁ ବିଶ୍ୱାସ କରେ ଈଶ୍ୱରଙ୍କ ଆତ୍ମାରେ ଆମ୍ଭେମାନେ ଯେତେବେଳେ ଜନ୍ମଗ୍ରହଣ କରିଥିଲୁ ଆମମାନେ ଈଶ୍ୱରଙ୍କ ପୁତ୍ରଗଣ ହୋଇସାରିଥିଲୁ। ଏହା ସତ୍ତ୍ୱେ ଆମମାନେ ପୂର୍ବରୁ ନିରୂପିତ ହୋଇସାରିଥିଲୁ। ତଥାପି ଏଠାରେ ଆମମାନଙ୍କ ପରିଚୟତା ନିମନ୍ତେ ମୁଁ ଯାହାକୁ ପ୍ରଦର୍ଶନ କରିବାକୁ ଯତ୍ନ କରୁଅଛି ତାହା ଏହିକି ଯେ ଏମାନେ ତ ଯୁଗାନ୍ତ ଦିନର ପୁତ୍ରଗଣ ଅଟନ୍ତି। ଆପଣମାନେ ବୁଝିଲେ ତ, ବୁଝିବାକୁ ଚେଷ୍ଟା କରନ୍ତୁ। ଆମେମାନେ ତ ପୁତ୍ରତ୍ୱର ଅଧିକାରୀ ହେବାକୁ ଯୋଗ୍ୟତା ପାଇବା ନିମନ୍ତେ ପୂର୍ବରୁ ମନୋନୀତ ହୋଇଥିଲୁ। ବର୍ତ୍ତମାନ ସେହି ସ୍ଥାନରେ ଆମେମାନେ ଯେତେବେଳେ ଉପସ୍ଥିତ ଅଟୁ, ପୁଣି ଏହି ଉକ୍ତିଟି ଯାହାକି ପେଣ୍ଟିକୋଷ୍ଟାଲ ମାନଙ୍କୁ କିଛିଟା ଆଘାତ ଦେଇପାରେ, ସେମାନେ ଏପରି କହିଥାନ୍ତି, ମୁଁ ନୂତନ ଜନ୍ମ ଲାଭ କରିସାରିଅଛି, ଈଶ୍ୱରଙ୍କର ପ୍ରଶଂସା କରନ୍ତୁ, ମୁଁ ପବିତ୍ର ଆତ୍ମାଙ୍କୁ ପାଇସାରିଅଛି। ଉତ୍ତମ କଥା, ଆପଣ ତ ଈଶ୍ୱରଙ୍କ ସନ୍ତାନ ଅଟନ୍ତି, ତାହା ହିଁ ସତ୍ୟ କଥା ଅଟେ। ତଥାପି ମୁଁ ଯେଉଁ ବିଷୟଟି ଉପରେ କଥାବାର୍ତ୍ତା କରୁଅଛି ତାହା ତ ସେହି ବିଷୟଟି ଆଦୌ ନୁହେଁ। ଦେଖନ୍ତୁ, ପୋଷ୍ୟପୁତ୍ରର ଗ୍ରହଣ ନିମିତ୍ତ ଆପଣମାନେ ତ ପୂର୍ବରୁ ନିରୂପିତ ହୋଇସାରିଥିଲେ। ପୋଷ୍ୟପୁତ୍ର ଗ୍ରହଣ ବିଷୟ ତାହା ଯାହା ଅଟେ, ପୁତ୍ରର ଅଧିକାର ଅବସ୍ଥାନ କରାଉଅଛି। ପୋଷ୍ୟପୁତ୍ର ଗ୍ରହଣ ବିଷୟ ତାହା ଜଣେ ପୁତ୍ରର ଅଧିକାରରେ ଅବସ୍ଥାନ କରାଉଥିବାର ବିଷୟଟି ଅଟେ। ମୁଁ ତାହାର ଅତି ନିକଟରେ ରହିଅଛି, ଯେହେତୁ ମୁଁ ଯେ ତାହାର ଅତି ନିକଟରେ ଅଛି ସେ ବିଷୟରେ ମୋତେ ବେକି କହିଥିଲେ। ଆପଣ ତ ପଛରେ ଥାଇ ଶୁଣିପାରନ୍ତି ନାହିଁ। ଦେଖନ୍ତୁ, ମୁଁ ଅଟେ, ଦେଖନ୍ତୁ ମୁଁ ସେପରି ଅଟେ, ସନ୍ତାନଟିଏ ଅଟେ। ପୁରାତନ ନିୟମରେ ପୌଷ୍ୟପୁତ୍ର ଗ୍ରହଣ ନିୟମାବଳୀ ସମ୍ବନ୍ଧରେ ଆପଣମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ଭଲ ଭାବେ ଜାଣନ୍ତି? ଅବଶ୍ୟ ଆପଣମାନେ ପାଠ କରିଅଛନ୍ତି। ପୁତ୍ରଟିଏ ଜାତ ହୋଇଥିଲା, କୌଣସି ଏକ ଉପଦେଶ ପଥରେ ମୁଁ ଏହାକୁ ପ୍ରଚାର କରିଅଛି ବୋଲି ବିଶ୍ୱାସ କରେ। ଜେନି ତା କଣ ଅଟେ ଆପଣ ମନେ ରଖିଛନ୍ତି କି? ଏହା ତ ଟେପ୍ ମଧ୍ୟରେ ଅବଶ୍ୟ ରହିଅଛି। ହଁ, ସେପରି ହିଁ ପ୍ରଚାରିତ ଅବସ୍ଥା ରହିଅଛି। ଓହୋ, ତାହା ଉପରେ ଧାରଣର ଏକ ବିଷୟ ଥିଲା, ମୁଁ ତାହାରି ଉପରେ ପ୍ରଚାର କରିସାରିଅଛି। ଓହୋ, ମୁଁ ହଁ ତାହାକୁ ମନେ ପକାଇ ସାରିଅଛି। ପୌଷ୍ୟପୁତ୍ର ରୂପେ ସନ୍ତାନଟିଏ ଗ୍ରହଣ କରିବା ଉଦ୍ଦେଶ୍ୟରେ ତୁମେମାନେ ତାକୁ ଶ୍ରବଣ କର, ତୁମେ ତାକୁ ଶ୍ରବଣ କର, ସେପରି ଏକ ନିର୍ଦ୍ଦେଶ ଅଟେ। ପୁଣି ପୁରାତନ ନିୟମରେ କୌଣସି ଏକ ପରିବାର ମଧ୍ୟରେ ସନ୍ତାନଟିଏ ଯେତେବେଳେ ଜାତ ହୋଇଥାଏ, ସେତେବେଳେ ଜନ୍ମଗ୍ରହଣ କରିଥିଲା, ସେତେବେଳେ ସେ ତ ଏକ ଶିଶୁ ସନ୍ତାନ ହିଁ ଥିଲା। ଯେହେତୁ ସେ ତାହାର ପିତାମାତାଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲା, ସେ ତ ପରିବାରର ପୁତ୍ରଟିଏ ଥିଲା, ପୁଣି ସମସ୍ତ ସମ୍ପତ୍ତିର ଅଧିକାରୀ ଥିଲା। ଏହା ସତ୍ତ୍ୱେ ସେହି ପୁତ୍ରଟି ତ ଶିକ୍ଷକଙ୍କ ଦ୍ୱାରା ଶିକ୍ଷା ଲାଭ କରି ବୃଦ୍ଧି ଲାଭ କରିଥିଲା। ଗାଲାତୀୟ ପଞ୍ଚମ ଅଧ୍ୟାୟର 17-25 ପର୍ଯ୍ୟନ୍ତ ଏହା ସେପରି ଲିଖିତ ଅଟେ, ଉତ୍ତମ ବିଷୟ ଅଟେ। ସେ ତ ଶିକ୍ଷକମାନଙ୍କ ଦ୍ୱାରା ବୃଦ୍ଧି ଲାଭ କରିଥିଲା, ଶିକ୍ଷକଗଣଙ୍କ ଦ୍ୱାରା ସେ ବୃଦ୍ଧି ଲାଭ କରିଥିଲା। ଉଦାହରଣ ସ୍ୱରୂପେ, ମୋର ଯଦି ପୁତ୍ରଟିଏ ଜନ୍ମଗ୍ରହଣ କରିଥିଲା, ତେବେ ଯାଏ ମୁଁ ଜଣେ ପିତା ବୋଲି ପରିଚିତ ହୋଇଥିଲି। ଆଉ ତାହା ହିଁ ସେହି କାରଣଟି ଅଟେ ଯେଉଁ ଉଦ୍ଦେଶ୍ୟ ବଶତଃ ରାଜା ଜେମ୍ସ କେତେଜଣ ବ୍ୟକ୍ତି ରାଜା ଜେମ୍ସଙ୍କ ମୁଦ୍ରଣରେ ସେହି ବିଚିତ୍ର ପୁଣି ଭୟାନକ ବିଷୟକୁ ପାଠ କରି ଚିନ୍ତା କରିଥିଲେ, ଲେଖିଥିଲେ, ମୋର ପିତାଙ୍କ ନିବାସ ସ୍ଥାନରେ ଅନେକ ଗୁଡ଼ିଏ ବାସସ୍ଥାନ ରହିଅଛି, ଗୋଟିଏ ମାତ୍ର ଗୃହ ମାତ୍ର ଅନେକ ଗୁଡ଼ିଏ ନିବାସ ସ୍ଥାନ ରହିଅଛି। ଦେଖନ୍ତି ତ, ପ୍ରକୃତରେ ସେହି ସମୟରେ ଯେତେବେଳେ କି ରାଜା ଜେମ୍ସଙ୍କ ଦ୍ୱାରା ବାଇବଲ ଟି ଲିଖିତ ହୋଇଥିଲା, ସେତେବେଳେ ଗୃହଟିଏ କହିଲେ ତାହା ନିବାସ ସ୍ଥଳକୁ ହିଁ ବୁଝାଉଥିଲା। ମୋର ପିତାଙ୍କ ନିବାସ ସ୍ଥାନରେ ଅନେକ ଗୁଡ଼ିଏ ବାସସ୍ଥାନ ଅଛି, ଘରଟିଏ ସେପରି ତ ନୁହେଁ, ମାତ୍ର ବାସସ୍ଥାନ ଗୁଡ଼ିଏ ସେପରି ଅଟେ, କିନ୍ତୁ ସେ ଏହି ନିବାସ ସ୍ଥଳ ଗୁଡ଼ିକର କର୍ତ୍ତା ବୋଲି କୁହାଯାଇଥିଲେ। ସେମାନେ ଏହାକୁ ଅବିକଳ ରୂପେ ବାଇବଲ ସମ୍ମତ କରି ଲାଭ କରିଥିଲେ। ବାଇବଲରେ ତାହା ହିଁ ସେହିପରି ଏକ ଆଦର୍ଶ ସୂଚକ ବିଷୟ ଅଟେ। କେହି ଜଣେ ପିତା ଯଦି 1000 ଏକର ଜମି ବିଶିଷ୍ଟ ଏକ ବିରାଟ ଫାର୍ମର ମାଲିକ ହୋଇଥାନ୍ତି, କିମ୍ବା ସେପରି ଅନ୍ୟ କୌଣସି ଚାଷୋପଯୋଗୀ ବିରାଟ କ୍ଷେତ୍ର ମାଲିକ ହୋଇଥାନ୍ତି, ସେତେବେଳେ ସେ ଏହି ଫାର୍ମ ଇଲାକା ମଧ୍ୟରେ ଏକ ବିପୁଳ ସଂଖ୍ୟା ବିଶିଷ୍ଟ କାର୍ଯ୍ୟକାରୀମାନଙ୍କୁ ତନ୍ମଧ୍ୟରେ ନିଯୁକ୍ତ ଦେଇ ରଖିଥାନ୍ତି। ପୁଣି ତାଙ୍କ ମେଷପଲର ରକ୍ଷଣାବେକ୍ଷଣ ଭାରକୁ ତୁଲାଇବା ନିମନ୍ତେ ସେ କେତେକ ସାହାଯ୍ୟକାରୀ ସେବକଗଣଙ୍କୁ ସୁଦ୍ଧା ତନ୍ମଧ୍ୟରେ ନିଯୁକ୍ତି ପ୍ରଦାନ କରିଥାନ୍ତି। ଏଠାରେ ସେ ପୁଣି ଅନ୍ୟ କେତେକ ସେବକଗଣଙ୍କୁ ଆପଣାର ପଶୁଗୁଡ଼ିକର ଯତ୍ନ ଓ ପାଳନାର୍ଥେ ରଖିଥାନ୍ତି। ସେ ଏଠାରେ ସେପରି କେତେକ ଦାସଗଣଙ୍କୁ ମଧ୍ୟ ରଖିଥାନ୍ତି ଯେଉଁମାନେ ସେହି ଉଚ୍ଚାଞ୍ଚଳକୁ ଯାଇ 100 ମାଇଲ ଦୂରରେ ବାସ କରି ରହିଥାନ୍ତି ଓ ସେଠାରେ କେତେକ ଛାଗଲ ପଳକୁ ଯତ୍ନ ସହିତ ପାଳନ କରିବା ନିମନ୍ତେ ସେଠାରେ ସେମାନଙ୍କୁ ରଖିଥାନ୍ତି ପୁଣି ସେଠାରେ କେତେକ ଖଚରଙ୍କ ଯତ୍ନ ନେବା ନିମନ୍ତେ ସେ କେତେକ ଦାସଙ୍କୁ ସେଠାରେ ରଖିଥାନ୍ତି ତଥା ଅନ୍ୟ ବିଭିନ୍ନ ପଶୁଗଣଙ୍କ ପ୍ରତିପାଳନ ବ୍ୟବସ୍ଥା ସୁଦ୍ଧା ତନ୍ମଧ୍ୟରେ କରିଥାନ୍ତି ସେ ତ ଏକ ବିରାଟ ସମ୍ପତ୍ତିର ଅଧିକାରୀ ହୋଇଥାନ୍ତି ପୁଣି ତାଙ୍କ ପାଖରେ ଏକ ଛୋଟ ଗଧ ରହିଥାଏ ଯାହାପରେ ଚଢି ପ୍ରତ୍ୟେକ ଅଞ୍ଚଳକୁ ସେ ବୁଲି ଦେଖିଥାନ୍ତି ପୁଣି ମେଷପାଳନ କାର୍ଯ୍ୟରେ ତଥା ଅନ୍ୟାନ୍ୟ ପଶୁ କାର୍ଯ୍ୟରେ ଚାଷ କାର୍ଯ୍ୟରେ ସେମାନେ କିପରି ନିଷ୍ଠା ସହିତ ଯେ କାର୍ଯ୍ୟ କରୁଛନ୍ତି ତାକୁ ସେ ବୁଲି ତଦାରଖ କରିଥାନ୍ତି ତାଙ୍କ ନିକଟରେ ବଳକା ସମୟ ଆଦୌ ରହିନଥାଏ ସେହି ସ୍ଥାନରୁ ମୁଁ ଯେତେବେଳେ ବାହାରି ଆସିଥାଏ ସେତେବେଳେ ଆପଣମାନେ ମୋର କଣ୍ଠ ଧ୍ୱନିକୁ ଶୁଣିପାରିନଥାନ୍ତି ମୁଁ ସେହି ସ୍ଥାନରେ ନିଶ୍ଚୟ ଭାବରେ ରହିବାକୁ ଯତ୍ନ କରିବି ଏଠାରେ ଆପଣ ମୋତେ ଏତେବେଳେ ଉତ୍ତମ ରୂପେ ବୁଝିପାରିଥାନ୍ତି ଧ୍ୟାନ ଦିଅନ୍ତୁ ସେ ଗଧ ପିଠିରେ ବସି ପଡ଼ିଥିଲେ ପୁଣି ବାହାରକୁ ଚାଲିଯାଇଥାନ୍ତି ପୁଣି ଆପଣ ଅଧିକୃତ ଇଲାକାକୁ ସମ୍ଭଳିବା ନିମନ୍ତେ ଯତ୍ନ ସହିତ ଚେଷ୍ଟା କରିଥାନ୍ତି ସୁତରାଂ ସେ ଏତେବେଳେ ଏପରି ଇଚ୍ଛା କରିଥାନ୍ତି ସେ ଯାହା କିଛି ସମ୍ପତ୍ତିର ଅଧିକାରୀ ଅଟନ୍ତି ସେସବୁର ଅଧିକାରୀ ଯେ ତାଙ୍କର ପୁତ୍ର ହୁଅନ୍ତୁ ଏପରି ସେ ଇଚ୍ଛା ପ୍ରକାଶ କରିଥାନ୍ତି ଯେହେତୁ ସେ ଜଣେ ଉତ୍ତରାଧିକାରୀ ଅଟନ୍ତି ପୁଣି ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ରାଜ୍ୟରେ ଆମମାନେ ତଳେ ଜନ୍ମଗ୍ରହଣ କରିସାରିଅଛୁ ଆମମାନେ ଉତ୍ତରାଧିକାରୀଗଣ ଅଟୁ ଯୀଶୁଙ୍କ ସହିତ ଆମମାନେ ଉତ୍ତରାଧିକାରୀଗଣ ଅଟୁ ଯେହେତୁ ସେ ଆମମାନଙ୍କ ସ୍ଥାନକୁ ଗ୍ରହଣ କରିନେଇଥିଲେ ସେ ଆମମାନଙ୍କ ସ୍ଥାନରେ ପାପୀ ହୋଇଥିଲେ ଯେପରିକି ଆମମାନେ ମଧ୍ୟ ତାଙ୍କ ଧାର୍ମିକତା କାରଣ ହୋଇପାରୁ ବୁଝନ୍ତି ତ ସେ ମୋ ସଦୃଶ ହୋଇଥିଲେ ଯେପରିକି ମୁଁ ତାଙ୍କ ସଦୃଶ ହୋଇପାରେ ଦେଖନ୍ତୁ ତାଙ୍କ ସହିତ ସତ୍ତ୍ୱାଧିକାରୀଗଣ ଅଟୁ ଉତ୍ତମ ବିଷୟ ଅଟେ ବର୍ତ୍ତମାନ ତାହାକୁ ମନେ ରଖିଥାନ୍ତୁ ତାହା ତ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କ ନିମନ୍ତେ ହିଁ ଅଟେ ଏତେବେଳେ ମନେ ରଖିଥାନ୍ତୁ ଆପଣମାନଙ୍କୁ ଈଶ୍ୱର ପୂର୍ବରୁ ନିରୂପଣ କରିଥିଲେ ଅର୍ଥାତ୍ ଆପଣମାନେ ଏହି ସ୍ଥାନକୁ ଯେ ଆସୁଅଛନ୍ତି ତାହାକୁ ସେ ଆପଣା ପୂର୍ବ ଜ୍ଞାନ ଅନୁସାରେ ଜାଣିଥିଲେ ପ୍ରତ୍ୟେକ ଜଣ ଏହାକୁ ବୁଝନ୍ତି ତ ଆପଣମାନଙ୍କ ହସ୍ତ ଗୁଡାକ ଉପରକୁ ଉଠାନ୍ତୁ ଦେଖନ୍ତୁ ପ୍ରତିଜ୍ଞାର ଦେଶକୁ ଆପଣମାନଙ୍କୁ ନେଇଯିବା ନିମନ୍ତେ ଈଶ୍ୱର ଆପଣଙ୍କ ପୂର୍ବ ଜ୍ଞାନାନୁସାରେ ଆପଣମାନଙ୍କୁ ପୂର୍ବରୁ ନିରୂପଣ କରିସାରିଥିଲେ ଆଜିକାଲିର ଏହି ଖ୍ରୀଷ୍ଟିଆନ ନିମନ୍ତେ ପ୍ରତିଜ୍ଞା ଦେଶଟି କିଏ ଅଟେ ଆପଣମାନେ ଯଦି ତାହାକୁ ଜାଣିଥାନ୍ତି ତେବେ ଆପଣଙ୍କ ହସ୍ତ ଗୁଡାକ କେବଳ ଉପରକୁ ଉଠାନ୍ତୁ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ ଆପଣମାନଙ୍କ ସନ୍ତାନ ସନ୍ତତିମାନଙ୍କ ନିମନ୍ତେ ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମମାନଙ୍କ ଈଶ୍ୱର ଆପଣ ନିକଟକୁ ଡାକିବେ ସେହି ସମସ୍ତଙ୍କ ନିମନ୍ତେ ଈଶ୍ୱର କହନ୍ତି ଶେଷ କାଳରେ ଏପରି ଘଟିବ ଯେ ଆମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣ ଆତ୍ମା ବୃଷ୍ଟି କରିବା ସେଥିରେ ତୁମମାନଙ୍କ ପୁତ୍ର କନ୍ୟାମାନେ ଭାବବାଣୀ କହିବେ ପୁଣି ଯେଶାୟା 28:18 ଅନୁସାରେ କାରଣ ଏ ତ ବିଧି ଉପରେ ବିଧି ବିଧି ଉପରେ ବିଧି ଧାଡି ଉପରେ ଧାଡି ଧାଡି ଉପରେ ଧାଡି ଏଠି ଅଳ୍ପ ସେଠି ଅଳ୍ପ ଯାହା ଉତ୍ତମ ତାହାକୁ ଦୃଢ଼ତାର ସହିତ ଧରି ରଖିଥାନ୍ତୁ ଯେହେତୁ ଥରହର ଓଷ୍ଠ ଗୁଡିକର ସହିତ ପୁଣି ଅନ୍ୟ ଭାଷାରେ ଆମ୍ଭେ ଏହି ଲୋକମାନଙ୍କ ସହିତ କଥାବାର୍ତ୍ତା କରିବା ପୁଣି ଏହା ହିଁ ବିଶ୍ରାମ ଅଟେ ଏହା ସେହି ବିଶ୍ରାମ ଅଟେ ବିଶ୍ରାମ ସେହି ସ୍ଥାନ ଅଟେ ଯାହା ମଧ୍ୟରେ ସେମାନେ ନିତ୍ୟାନ୍ତ ପକ୍ଷେ ବାସ କରିବେ ବୋଲି ଆମ୍ଭେ କହିଥିଲୁ ମାତ୍ର ସେମାନେ ଏହି ସକଳ ବାକ୍ୟକୁ ଶୁଣିବାକୁ ସମ୍ମତ ହେଲେ ନାହିଁ କିନ୍ତୁ ସେମାନେ ଆପଣମାନଙ୍କ ମୁଣ୍ଡ ହଲାଇ ଦେଲେ ପୁଣି ଫେରି ଚାଲିଗଲେ ପୁଣି ଏହାକୁ ଶୁଣିଲେ ନାହିଁ ଦେଖନ୍ତି ତ ନିଶ୍ଚିତ ରୂପେ ତାହା ହିଁ ଅଟେ ଏହା କିପରି ଏକ ବିଷୟ ଥିଲା ଠିକ ସେହି ବଂଶଦ ଲୋକମାନଙ୍କ ଆଚରଣ ପରି ଏହା ଥିଲା ଯେଉଁମାନେ କି କିଣାନ ଦେଶରୁ କିମ୍ବା ମିଶର ଦେଶରୁ ବାହାରି ଆସିଥିଲେ ସେହି ପ୍ରାନ୍ତର ଭୂମିର ଏକ ଦୀର୍ଘ ଯାତ୍ରାପଥକୁ ଅତିକ୍ରମ କରି ଆସିଥିଲେ ପୁଣି ନିର୍ଦ୍ଦିଷ୍ଟ ସ୍ଥାନରେ ଆସି ପହଞ୍ଚି ଯାଇଥିଲେ ପୁଣି ସେହି ଦେଶରୁ ଉତ୍ପନ୍ନ ହେଉଥିବା ଅଙ୍ଗୁର ଫଳଗୁଡ଼ାକୁ ଚାଖିବାର ସୁଯୋଗ ଅତି ନିକଟରେ ଆସି ପହଞ୍ଚି ଯାଇଥିଲେ ହେ ଭାଇ ସେଠାରେ ସେହି ବ୍ୟକ୍ତିଟି ମୋତେ ସେଠାକୁ ଫେରାଇବାକୁ ଚାହାନ୍ତି ତାହା ଏବ୍ରିୟ 6 ଅଟେ ମୁଁ ଏହାକୁ କିପରି କରିପାରେ ବିଶ୍ୱାସୀଗଣଙ୍କ ଅବସ୍ଥା ଅଟେ ସେମାନେ କଦାପି ସେଠାକୁ ଯାଇପାରନ୍ତି ନାହିଁ ସେମାନେ ଆଦୌ ସେଠାକୁ ଯାଇପାରନ୍ତି ନାହିଁ ଯୀଶୁ ଏପରି କହିଥିଲେ କାରଣ ସେମାନେ କହିଥିଲେ ପ୍ରାନ୍ତରରେ ଆମମାନଙ୍କ ପିତୃପୁରୁଷଗଣ ମାନ୍ନା ଭୋଜନ କରିଥିଲେ ପୁଣି ଯୀଶୁ ଏପରି କହିଥିଲେ ଯେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମୃତ୍ୟୁଭୋଗ କରିସାରି ଅଛନ୍ତି, ତାହା ଯାହାକି ଏହାକୁ ପୃଥକ କରି ପକାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମୃତ୍ୟୁଭୋଗ କରିସାରିଥିଲେ, ତାହା ହିଁ ସତ୍ୟ କଥା ଅଟେ। କହିଥିଲେ ମାତ୍ର ସ୍ୱର୍ଗରୁ ଆସିଥିବା, ଈଶ୍ୱରଙ୍କଠାରୁ ଓହ୍ଲାଇ ଆସିଥିବା ଜୀବନ ସେ ରୁଟି ମୁଁ ଅଟେ। ଯିଏ କେହି ଏହି ରୁଟିକୁ ଭୋଜନ କରେ ସେ କଦାପି ମୃତ୍ୟୁର ଆସ୍ୱାଦନକୁ ପାଇବ ନାହିଁ, ତାହା ହିଁ ସତ୍ୟ କଥା ଅଟେ। ଆଜ୍ଞା ହଁ, ଯେପରି ହିଁ ଅଟେ। ଯଦି ସେ ଏହାକୁ ଭୋଜନ କରେ ତେବେ ସେ ଅନନ୍ତ ଜୀବନ ଲାଭ କରିସାରି ଅଛି। ଏଦନ ଉଦ୍ୟାନରୁ ଆରମ୍ଭ କରି ମୁଁ ତ ଜୀବନର ସେହି ବୃକ୍ଷ ଅଟେ। ଦେଖନ୍ତୁ ସେହି ପ୍ରଜାଗଣ ତ ଏତେ ନିକଟକୁ ଚାଲି ଆସିଥିଲେ। ଦେଖନ୍ତୁ ଏବ୍ରିୟ ଷଷ୍ଠ ଅଧ୍ୟାୟରେ ଆପଣମାନେ ଲକ୍ଷ୍ୟ କରନ୍ତି, ସେ ଅଧ୍ୟାୟକୁ ମୁଁ ପୁନଃ ଉଦ୍ଧୃତ କରୁନାହିଁ, ତଥାପି ତାହା ଏବ୍ରିୟ ଷଷ୍ଠ ଅଧ୍ୟାୟଟି ଅଟେ। ଏହି ବ୍ୟକ୍ତିଗଣ ଏକଦା ସେହି ସ୍ୱର୍ଗୀୟ ଦାନର ଆସ୍ୱାଦନ କରିଥିଲେ, ଅତି ନିକଟକୁ ଚାଲି ଆସିଥିଲେ, ପୁଣି ସ୍ୱର୍ଗୀୟ ବରଦାନ ଗୁଡ଼ିକର ଆସ୍ୱାଦନ କରିଥିଲେ। ସେମାନେ ଚାରିଆଡ଼େ ବିଛେଇ ହୋଇ ରହିଥିଲେ, ସେମାନେ ସୁସ୍ଥତା ପ୍ରଦାନର କାର୍ଯ୍ୟକୁ ଦେଖିଥିଲେ, ସେମାନେ ଈଶ୍ୱରଙ୍କ ଶକ୍ତିରେ ଭରପୁର ହୋଇ ରହିଥିବା ବ୍ୟକ୍ତିଗଣଙ୍କୁ ଦେଖିଥିଲେ, ସେମାନେ ପରିବର୍ତ୍ତିତ ହୋଇଯାଇଥିବା ଜୀବନଗୁଡ଼ିକୁ ଦେଖିଥିଲେ। ତଥାପି ସେମାନେ ସେଗୁଡ଼ିକୁ ଅବିଶ୍ୱାସ କରି ସେମାନଙ୍କ ହସ୍ତ ଦ୍ୱାରା ସୁଦ୍ଧା ସ୍ପର୍ଶ କରିନଥିଲେ। ଆଜ୍ଞା ନୁହେଁ, ସେପରି କଦାପି କରିନଥିଲେ। ଆଉ ଈଶ୍ୱରଙ୍କ ଉତ୍ତମ ବାକ୍ୟ ଓ ଭାବି ଯୁଗର ଶକ୍ତି ଆସ୍ୱାଦନ କରିଥିଲେ। ସେମାନେ ଯଦି ଧର୍ମ ଭ୍ରଷ୍ଟ ହୁଅନ୍ତି ତାହେଲେ ମନ ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ। ଯଦି ସେମାନେ ଆପଣା ଆପଣାର ବିନାଶ ନିମନ୍ତେ ଈଶ୍ୱରଙ୍କ ପୁତ୍ରଙ୍କୁ ପୁଣି କୃଷାରୋପଣ କରି ପ୍ରକାଶରେ ତାହାଙ୍କୁ ନିନ୍ଦାର ପାତ୍ର କରିଅଛନ୍ତି, ପୁଣି ନିୟମର ଯେଉଁ ରକ୍ତ ଦ୍ୱାରା ସେମାନେ ପବିତ୍ରକୃତ ହୋଇଥିଲେ ତାହାକୁ ଅମାନ୍ୟ ବିଷୟ ବୋଲି ମନେ କରିଅଛନ୍ତି। ସେହି ମଣ୍ଡଳୀଟି ଯିଏକି ପବିତ୍ରୀକରଣର ଶିକ୍ଷାକୁ ବିଶ୍ୱାସ କରିଥାଏ ସେପରି ଏକ ମଣ୍ଡଳୀର ମୁଁ ସଦସ୍ୟ ଅଟେ। ଯେତେ ଅଧିକ ରୂପେ ତାହା ପରିଚିତ ଅଟେ ତଦନୁସାରେ ଏହା ତ ଅତି ଉତ୍ତମ କଥା ଅଟେ। ତଥାପି ଆପଣ ତ ଅଧିକ କିଛି ଆଗକୁ ଆଦୌ ବଢି ନଥାନ୍ତି, ବୁଝିଲେ ତ? ଆଜ୍ଞା ହଁ, ସେପରି ହିଁ ଅଟେ। ଅରଣ୍ୟର ସ୍ଥାନଟି ତାହା ତ ସେମାନଙ୍କୁ ପବିତ୍ରୀକୃତ କରିଥିଲା। ହଁ, ପ୍ରକୃତରେ ତାହା ହିଁ ସେପରି ଅଟେ। ସେମାନଙ୍କୁ ଦତ୍ତ ହୋଇଥିଲା, ସେମାନଙ୍କୁ ପିତ୍ତଳର ସର୍ପଟିଏ ପୁଣି ପିତ୍ତଳ ବେଦୀଟିଏ ଦତ୍ତ ହୋଇଥିଲା, ପୁଣି ସେଠାରେ ସ୍ଥିତ ପ୍ରତ୍ୟେକ ବସ୍ତୁଗୁଡ଼ିକ ତ ପବିତ୍ରୀକୃତ କରାଯାଇଥିଲେ। ତଥାପି ଆରାମ ପ୍ରାପ୍ତି ନିମନ୍ତେ ସେମାନେ ପାଲେଷ୍ଟାଇନ୍ ଦେଶକୁ ପ୍ରବେଶ କରିଥିଲେ, ସେପରି ହୋଇନଥିଲା କି? ଏପ୍ରିୟ ଚାରି ଅଧ୍ୟାୟକୁ ଧ୍ୟାନ ଦିଅନ୍ତୁ, ସେ ଆହୁରି ଏକ ବିଶ୍ରାମ ବିଷୟରେ କହିନଥିଲେ କି? ଈଶ୍ୱର ସପ୍ତମ ଦିନ ବିଷୟରେ ସେଠାରେ କଥାବାର୍ତ୍ତା କରିଥିଲେ, ପୁଣି ସେମାନଙ୍କୁ ସପ୍ତମ ଦିନରେ ବିଶ୍ରାମ ଦେଇଥିଲେ, ପୁଣି ଅନ୍ୟ ଏକ ସ୍ଥାନରେ ବିଶ୍ରାମ ଦିନ ସମ୍ବନ୍ଧରେ ସେପରି କହିଥିଲେ, ଦାଉଦ ଗୀତରେ ଅଦ୍ୟ ଦିନ ବୋଲି ତାହାକୁ କହିଥିଲେ। ତତ୍ପରେ ସେ ସେମାନଙ୍କୁ ଅନ୍ୟ ଏକ ବିଶ୍ରାମ ଦିନ ବିଷୟରେ ଶପଥ କରି କହିଥିଲେ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି, ଏହି ବିଶ୍ରାମରେ ପ୍ରବେଶ କର। କାରଣ ଆମମାନେ ଯେଉଁମାନେ ଏହି ବିଶ୍ରାମରେ ପ୍ରବେଶ କରିସାରିଅଛୁ ଆପଣ ସମସ୍ତ କାର୍ଯ୍ୟରୁ ମୁକ୍ତ ହୋଇସାରିଅଛୁ, ଯେପରିକି ଆପଣାରୁ ଈଶ୍ୱର ହିଁ ବିଶ୍ରାମ ନିମନ୍ତେ ସେପରି ଏକ ବିଷୟକୁ ସମ୍ପନ୍ନ କରିଥିଲେ। ନିଶ୍ଚିତ ରୂପେ ସେ ସେପରି ହିଁ କରିଥିଲେ, ତାହା ହିଁ ଆପଣମାନଙ୍କର ବିଶ୍ରାମର ଦିନ ଅଟେ। ଏହି ପ୍ରତିଜ୍ଞା ଦେଶରେ ତାହା ହିଁ ଆପଣମାନଙ୍କର ପ୍ରକୃତ ବିଶ୍ରାମ ଅଟେ। ପ୍ରଜାଗଣଙ୍କ ନିମନ୍ତେ ପବିତ୍ର ଆତ୍ମା ପ୍ରତିଜ୍ଞାର ସେହି ଉଦ୍ଦେଶ୍ୟ ଅଟନ୍ତି। ସୁତରାଂ ସେମାନେ ଆଉ କାହିଁକି ଶିକ୍ଷିତ ଶାସ୍ତ୍ରଜ୍ଞ ପ୍ରଚାରକଗଣଙ୍କୁ ଆବଶ୍ୟକ କରିବେ, ଯେଉଁମାନେ କି ସେମାନଙ୍କୁ ଅଧିକ ବସ୍ତ୍ରଗୁଡ଼ିକୁ ପରିଧାନ କରିବା ନିମନ୍ତେ, ପୁଣି ସେମାନଙ୍କ କେଶଗୁଡ଼ିକୁ ଛୋଟ ଛୋଟ କରି କାଟିଦେବା ନିମନ୍ତେ ଅନୁମତି ଦେଇଥାନ୍ତି, ପୁଣି ଲିପଷ୍ଟିକ୍ ବଳି ହେବାକୁ ମଧ୍ୟ କହିଥାନ୍ତି, ପୁଣି ପୁରୁଷଟିଏ ଯିଏକି ଜୁଆ ଖେଳିଥାନ୍ତି, ପୁଣି ବିୟର ପାନ କରିଥାନ୍ତି, ପୁଣି ଥଟ୍ଟା ପରିବେଶ କଥା କହିଥାନ୍ତି, ସେପରି ଧରଣର ବଦଭ୍ୟାସ ଗୁଡ଼ାକୁ କରି ଚାଲିଥାନ୍ତି, ପୁଣି ସେପରି ଲଗାତାର ରୂପେ ସେଗୁଡ଼ାକୁ ଅଭ୍ୟାସ କରି ଚାଲିଥାନ୍ତି, ପୁଣି ଆପଣାକୁ ତଥାପି ମଣ୍ଡଳୀର ଜଣେ ସଦସ୍ୟ ବୋଲି ପରିଚିତ କରାଇଥାନ୍ତି। ସେମାନେ ସେପରି ଧରଣର ପଦାର୍ଥ ଗୁଡ଼ିକୁ କାହିଁକି ଯେ ବ୍ୟବହାର କରିଥାନ୍ତି ଆଉ ପବିତ୍ର ଆତ୍ମାଙ୍କର ନେତୃତ୍ୱ ପଣିଆକୁ ଅସ୍ୱୀକାର କରିଦେଇଥାନ୍ତି, ଯେତେବେଳେ କି ବାଇବଲ ଏପରି କହିଥାଏ ଯେ ଈଶ୍ୱରଙ୍କ ବାକ୍ୟ ଦ୍ୱିଧାରୀ ଖଡ଼ଗଠାରୁ ଅଧିକ ତୀକ୍ଷ୍ଣ ଅଟେ, ଯାହାକି ଆପଣଙ୍କ ଅସ୍ଥିର ମଜା ପର୍ଯ୍ୟନ୍ତ ଭେଦି ବିଚ୍ଛେଦ କରି ପକାଇଥାଏ, ଏପରିକି ହୃଦୟର ବିଚାର ଗୁଡ଼ିକୁ ମଧ୍ୟ ପ୍ରକାଶ କରିଦେଇଥାଏ ହଁ ଏପରିକି ମସ୍ତିଷ୍କର ବିଚାର ଗୁଡିକ ମଧ୍ୟ ପ୍ରକାଶ କରିଦେଇଥାଏ ଆଉ ଜଗତକୁ କିମ୍ବା ତନ୍ମଧ୍ୟସ୍ଥିତ ବିଷୟ ଗୁଡାକୁ ଆମେ ଯଦି ସ୍ନେହ କରିଥାଉ ତେବେ ଈଶ୍ୱରଙ୍କ ପ୍ରେମ ଆମମାନଙ୍କ ମଧ୍ୟରେ ନାହିଁ ଅନେକ ଆହୁତ ମାତ୍ର ଅଳ୍ପ ମନୋନୀତ ଯେହେତୁ ଜୀବନକୁ ଘେନିଯିବାର ପଥ ସଳଖ ପୁଣି ମାର୍ଗ ସଂକୀର୍ଣ୍ଣ ଅଟେ ତଥାପି ତାହାକୁ ଲାଭ କରିବା ଲୋକେ ଅଳ୍ପ ଅଟନ୍ତି ସେଦିନ ଅନେକ ଆସି ଈଶ୍ୱର ରାଜ୍ୟରେ ଉପବେଶନ କରିବେ ଯୀଶୁ ଏପରି କହିଥିଲେ ଯେ ସେମାନେ ଅବ୍ରାହମ ଇସହାକ ପୁଣି ଯାକୁବଙ୍କ ସହିତ ଉପବେଶନ କରିବେ ମାତ୍ର ରାଜ୍ୟର ସନ୍ତାନଗଣ ବାହାରକୁ ବିତାଡ଼ିତ ହେବେ ପୁଣି କହିବେ ହେ ପ୍ରଭୁ ଆପଣଙ୍କ ନାମରେ ଆମମାନେ ସେପରି କର୍ମଗୁଡ଼ିକୁ କରିନଥିଲୁ କି ଆମେମାନେ ପ୍ରଚାର କରିନଥିଲୁ କି ଆମମାନେ ଉପାଧ୍ୟକ୍ଷ ଅମୁକ ଅମୁକ ପୁଣି ଆଚାର୍ଯ୍ୟ ଅମୁକ ଅମୁକ ନୁହଁ କି ମୁଁ ତୁମମାନଙ୍କୁ କେବେ ହେଲେ ଜାଣେ ନାହିଁ ହେ ଅଧର୍ମାଚାରୀମାନେ ତୁମମାନେ ମୋ ନିକଟରୁ ଦୂର ହୁଅ ମୁଁ ତୁମମାନଙ୍କୁ ଆଦୌ ଚିହ୍ନେ ନାହିଁ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗରାଜ୍ୟ ପ୍ରବେଶ କରିବେ ନାହିଁ ମାତ୍ର ଯେଉଁମାନେ ମୋର ସ୍ୱର୍ଗବାସୀ ପିତାଙ୍କ ଇଚ୍ଛା ସାଧନ କରନ୍ତି ସେମାନେ କେବଳ ପ୍ରବେଶ କରିବେ ଆପଣମାନଙ୍କର ପରିଚୟଟି ଠିକ୍ ସେପରି ହିଁ ଅଟେ ପ୍ରତିଜ୍ଞା ଦେଶକୁ ପ୍ରବେଶ କରୁଅଛନ୍ତି ଆମମାନେ କିପରି ଭାବରେ ତା ମଧ୍ୟକୁ ପ୍ରବେଶ କରିପାରିବା ଆମମାନେ ଏହା ମଧ୍ୟରେ ପୂର୍ବରୁ ନିରୂପିତ ହୋଇସାରିଥିଲୁ ମଣ୍ଡଳୀଟି ଈଶ୍ୱରଙ୍କ ପୂର୍ବ ଜ୍ଞାନର ବିବେଚନା ଅନୁସାରେ କେଉଁ ଉଦ୍ଦେଶ୍ୟ ନିମିତ୍ତ ପୂର୍ବରୁ ନିରୂପିତ ହୋଇଥିଲା ତାଙ୍କ ଅନୁଗ୍ରହ ଦ୍ୱାରା ଗୌରବର ନିମନ୍ତେ ପୁଣି ଆରାଧନାର ନିମିତ୍ତ ପୁଣି ଈଶ୍ୱରଙ୍କ ମହିମା ନିମନ୍ତେ ସେ ରୂପେ ନିରୂପିତ ହୋଇଥିଲା ପିତା ସେ ତ ଆରମ୍ଭ ସମୟରୁ ସେ ନିରୂପିତ ସ୍ଥାନରେ ସ୍ଥିର ଭାବରେ ରହିଥିଲେ ସ୍ୱୟଂରୁ ସ୍ଥିତିବାନ ଥିଲେ ତାଙ୍କ ଚତୁଃପାର୍ଶ୍ୱରେ ଅନ୍ୟ କିଛି ବସ୍ତୁ ରହିନଥିଲା ତଥାପି କହେ ଜଣେ ପାପି ପାଣି ଯେ ତାଙ୍କୁ ଆରାଧନା କରୁ ଏହା ସେ ଇଚ୍ଛା କରୁଥିଲେ ସୁତରାଂ ସେ ପୂର୍ବରୁ ଅଭିଷିକ୍ତ କରିଥିଲେ ପୁଣି ଏକ ମଣ୍ଡଳୀକୁ ପୂର୍ବରୁ ନିରୂପଣ କରିଥିଲେ ପୁଣି ଜଗତର ପତ୍ନାବଧିରୁ ସେପରି କରିଥିଲେ ପୁଣି ସେମାନଙ୍କ ନାମ ଗୁଡିକୁ ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖିଦେଇଥିଲେ ଯେତେବେଳେ କି ସେ ଜଗତର ପତ୍ନାବଧିରୁ ସେମାନଙ୍କ ନିମନ୍ତେ ବଳିକୃତ ହୋଇଥିଲେ ଯେପରିକି ସେମାନେ ତାଙ୍କ ମହିମାର ଉପସ୍ଥିତିରେ ପୁଣି ଯୁଗାନ୍ତ ସମୟରେ ତାଙ୍କ ସ୍ତୁତିବାଦର ସିଂହାସ ନିକଟରେ ଦଣ୍ଡବାନ ହୋଇପାରନ୍ତି ପୁଣି ସେହି ବ୍ୟକ୍ତି ଅର୍ଥାତ୍ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ଯେତେବେଳେ ସବୁକିଛି ବସ୍ତୁଗୁଡ଼ିକୁ ଏକତ୍ରିତ କରିବେ ବିସ୍ମୟଜନକ ଗୌରବଜନକ ଏହା ହିଁ ତାହା ଅଟେ ତାହା ହିଁ ତ ଅଟେ ପୁଣି ହେ ମୋର ଭାଇ ଓ ଭଉଣୀ ତାହା ହିଁ ତନ୍ମଧ୍ୟରେ ଠିକ୍ ସେପରି ଭାବରେ ନିରୂପିତ ଅଟେ ସେଥିରୁ ଆପଣମାନେ ଆଦୌ ବିଚଳିତ ହୁଅନ୍ତୁ ନାହିଁ ଈଶ୍ୱର ଆପଣଙ୍କର ଅନୁଗ୍ରହର ନିର୍ବାଚନ ଦ୍ୱାରା ଆପଣମାନଙ୍କୁ ଆହ୍ୱାନ କରିଥିଲେ ଈଶ୍ୱର ଆପଣଙ୍କ ଅନୁଗ୍ରହ ନିର୍ବାଚନ ଦ୍ୱାରା ଆପଣମାନଙ୍କୁ ଧୌତିକୃତ କରିଥିଲେ ଈଶ୍ୱର ଆପଣା ଅନୁଗ୍ରହ ନିର୍ବାଚନ ଦ୍ୱାରା ପୁଣି ଆପଣା ଶକ୍ତି ଦ୍ୱାରା ଆପଣଙ୍କୁ ବାପ୍ତିଜିତ କରିଥିଲେ ପୁଣି ଏହି ବିଶ୍ରାମ ଦେଶରେ ଆପଣଙ୍କୁ ଅବସ୍ଥାପିତ କରାଇଥିଲେ ସେମାନେ ଯେଉଁମାନେ କି ଏହି ବିଶ୍ରାମ ସ୍ଥାନରେ ପ୍ରବେଶ କରିସାରିଛନ୍ତି ସେମାନେ ଦୂରକୁ ପଳାୟନ କରିବା ମନୋବୃତ୍ତିରୁ ନିବୃତ୍ତ ହୋଇଯାଇଅଛନ୍ତି ସେମାନେ ଆପଣା ସକଳ କର୍ମରୁ ନିବୃତ୍ତ ହୋଇସାରିଅଛନ୍ତି ଯେପରିକି ଈଶ୍ୱର ଆପଣ ସକଳ କାର୍ଯ୍ୟରୁ ନିବୃତ୍ତ ହୋଇଥିଲେ ସେମାନେ ତ ଅକଥନୀୟ ଆନନ୍ଦରେ ପୁଣି ମହିମାର ସମ୍ପୂର୍ଣ୍ଣ ତେଜରେ ପରିପୂର୍ଣ୍ଣ ଅଟନ୍ତି ସେମାନଙ୍କ ମଧ୍ୟରେ ଜୀବନର ବୃକ୍ଷ ବିକଶିତ ହେଉଅଛନ୍ତି ସେମାନେ ଦୀର୍ଘ ସହିଷ୍ଣୁ ଅଟନ୍ତି ଶାନ୍ତ ପରୋପକାରୀ ଧୈର୍ଯ୍ୟବାନ ଯୋଗୁଁ ବିଶ୍ୱାସୀ ବିଶ୍ୱସ୍ତ ମୃଦୁଶୀଳ ଭଦ୍ର ପୁଣି ସେପରି ଅନ୍ୟାନ୍ୟ ସଦ୍ଗୁଣ ଗୁଡିକର ସହିତ ପରିପୂର୍ଣ୍ଣ ଅଟନ୍ତି ଜୀବନର ବୃକ୍ଷଟି ସେମାନଙ୍କ ମଧ୍ୟରେ ବିକଶିତ ହେଉଅଛି ଯେହେତୁ ଖ୍ରୀଷ୍ଟ ଯୀଶୁରେ ସେମାନଙ୍କ ଆଶା ସୁସ୍ଥିର ହୋଇ ରହିଅଛି ପବିତ୍ରାତ୍ମାଙ୍କ ସାକ୍ଷୀର ନମୁନାଟି ବିଶ୍ୱାସୀଗଣଙ୍କ ମଧ୍ୟରେ ନାନାଦି ଚିହ୍ନ ଗୁଡିକ ପୁଣି ଆଶ୍ଚର୍ଯ୍ୟକର୍ମ ଦ୍ୱାରା ଅନୁସୂତ ହେଉଅଛି ବିଶ୍ୱାସୀଙ୍କ ମଧ୍ୟରେ ଏହି ସକଳ ଚିହ୍ନ ଗୁଡିକ ପ୍ରକାଶିତ ହେବ ସେମାନେ ଯେତେବେଳେ ଅଗ୍ରସର ହୋଇଥିଲେ ସେମାନେ ପୀଡ଼ିତମାନଙ୍କୁ ସୁସ୍ଥ କରିଥିଲେ ସେମାନେ ଭୂତମାନଙ୍କୁ ଛଡ଼ାଇଥିଲେ ସେମାନେ ବିଭିନ୍ନ ଭାଷାରେ କଥାବାର୍ତ୍ତା କରିଥିଲେ ସେମାନେ ଦର୍ଶନ ଗୁଡିକୁ ଦେଖିଥିଲେ ପୁଣି ସେମାନେ ଈଶ୍ୱର ସହିତ ଗମନାଗମନ କରିଥିଲେ ଶୈତାନର କୌଣସି ଶକ୍ତି ସେମାନଙ୍କୁ ବିଚଳିତ କରିନଥିଲା ସେମାନେ ସାହସୀ ଥିଲେ ଅନନ୍ତ ଜୀବନ ନିମନ୍ତେ ଅପେକ୍ଷା କରି ରହିଥିଲେ ପଶ୍ଚାଦର ସବୁକିଛି ଲାଭଦାୟକ ବିଷୟ ଗୁଡିକୁ ଭୁଲି ଯେତେବେଳେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନ ପଣ ପାଇବା ନିମନ୍ତେ ସେମାନେ ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛନ୍ତି। ଆପଣଙ୍କର ଅବସ୍ଥାଟି ସେପରି ଅଟେ, ଆପଣଙ୍କ ସ୍ଥିତିଟି ସେହି ସ୍ଥାନରେ ତଦ୍ରୁପ ନିରୂପିତ ଅଟେ, ତାହା ହିଁ ସେହି ମଣ୍ଡଳୀର ଚିତ୍ର ଅଟେ। ସେମାନେ କିପରି ଭାବରେ ସେଠାରେ ପ୍ରବେଶ କରିଥିଲେ ଆପଣମାନେ ସେପରି କଦାପି କହିପାରନ୍ତି ନାହିଁ ଯେ ଆଚ୍ଛା ପ୍ରଭୁ ଆପଣ ଜାଣନ୍ତି ଯେ ମୁଁ ଏକଦା ସିଗରେଟ୍ ପିଇବା ନିମନ୍ତେ ଆରମ୍ଭ କରିଥିଲି ଆଉ ମୁଁ ଅକୃତକାର୍ଯ୍ୟ ହୋଇପଡ଼ିଥିଲି। ତତ୍ପରେ ମୁଁ ବିଚାର କରିଥିଲି ମୁଁ ହୋଇଥିବି, ଓହୋ ନୁହେଁ ନୁହେଁ ନୁହେଁ, ସେପରି ଆଦୌ ନୁହେଁ। ପୂର୍ବରୁ ନିରୂପିତ ହୋଇଅଛନ୍ତି, ସେ ଆମମାନଙ୍କୁ ଆହ୍ୱାନ କରିଥିଲେ, ପୁଣି ଆମମାନେ ସେତେବେଳେ ତାଙ୍କୁ ଅନୁଗମନ କରିଥିଲୁ। ଯେତେବେଳେ ଆମେ ତାଙ୍କୁ ଏପରି କହିଥିଲୁ ହେ ପ୍ରଭୁ ଆମମାନେ ତ ହଜିଯାଇଥିଲୁ, ପୁଣି ଅକୃତକାର୍ଯ୍ୟ ହୋଇପଡ଼ିଥିଲୁ, ପୁଣି ଆପଣମାନଙ୍କୁ ସ୍ୱୟଂରୁ ଉଦ୍ଧାର ଦେବା ନିମନ୍ତେ ଆମମାନେ ମଧ୍ୟ କୌଣସି ବୁଦ୍ଧି ବିଚାରର ଗୁଣ ମଧ୍ୟ ରହିନଥିଲା। ଆମମାନ ମଧ୍ୟରେ ଘୁଷୁରୀ ପ୍ରକୃତିର ଏକ ସ୍ୱଭାବ ରହିଥିଲା, ଆମମାନେ ତ ଆରମ୍ଭ ସମୟରୁ ଘୁଷୁରୀ ଗୁଡାକ ଥିଲୁ। ଆପଣମାନେ ଘୁଷୁରୀର ଏକ ଦଦରା ଗୋଠକୁ ଯାଆନ୍ତୁ, ପୁଣି ଏକ ଘୁଷୁରୀ ଛୁଆକୁ ଦେଖନ୍ତୁ, ପୁଣି କୁହନ୍ତୁ ବର୍ତ୍ତମାନ ଏ ଆଡ଼କୁ ଧ୍ୟାନ ଦେଇ ଶୁଣ ରେ ବୃଦ୍ଧ ଘୁଷୁରୀ, ମୁଁ ତତେ କିଛି କହିବାକୁ ଚାହେଁ। ମହିଳା ଭୋଜନ କରିବା ତୋ ପାଇଁ ଅନୁଚିତ ପ୍ରକାରର ଆଚରଣ ଅଟେ। ସେ କହିବ ନୁହେଁ ନୁହେଁ, ଦେଖିଲେ ତ ବର୍ତ୍ତମାନ ଆପଣାରୁ ନିଜକୁ ଉଦ୍ଧାର କରିବା ବିଚାରଟି ଠିକ ଏହାର ସମତୁଲ ଅଟେ, ତାହା ନିଶ୍ଚିତ ପ୍ରକାରର ସେପରି ଏକ ବିଷୟ ଅଟେ। ଆପଣ ଏପରି କହିପାରନ୍ତି ମହାଶୟା ଆପଣଙ୍କୁ ସେପରି ଧରଣର ପୋଷାକ ଗୁଡ଼ିକ ପିନ୍ଧିବା ଆଦୌ ଉଚିତ ନୁହେଁ, ଆପଣଙ୍କୁ ସୁହାଇଲା ଭଳି ଉଚିତ ଢଙ୍ଗର ପୋଷାକ ଗୁଡ଼ାକ ପିନ୍ଧିବା ଉଚିତ ଅଟେ, ଆପଣଙ୍କୁ ଏହିପରି କାର୍ଯ୍ୟକୁ କରିବା ଅନୁଚିତ ଅଟେ, ଆପଣଙ୍କୁ ଯିବାଟା ଉଚିତ ହେବ ନାହିଁ, ଆପଣଙ୍କୁ ସେହି କାର୍ଡ ପାର୍ଟି ଗୁଡ଼ିକରେ ଉପସ୍ଥିତ ହେବା ଉଚିତ ହେବ ନାହିଁ, ଆପଣଙ୍କୁ ସିଗାରେଟ୍ ପାନ କରିବା ଉଚିତ ହେବ ନାହିଁ, ଆପଣଙ୍କୁ ଏହାକୁ କିମ୍ବା ସେହାକୁ କରିବାଟା ଉଚିତ ହେବ ନାହିଁ, ଆପଣଙ୍କୁ ସେପରି କରିବାଟା ଉଚିତ ହେବ ନାହିଁ ମହାଶୟା। ସେ କହିଥାନ୍ତି ନୁହେଁ ନୁହେଁ, ମୁଁ ସେହି ଅମୁକ ଅମୁକ ସହଭାଗିତା ସହିତ ସମ୍ବନ୍ଧିତ ଅଟେ, ଓହୋ ନୁହେଁ, ତାହା ହିଁ ସେତିକିଟି ଉତ୍ତର ଅଟେ ଯାହାକି ସେମାନେ ଜାଣନ୍ତି। ଆଚ୍ଛା ତେବେ ମୁଁ ଆପଣଙ୍କୁ କହି ରଖେ ଯେ ଆପଣଙ୍କୁ ଆପଣଙ୍କଠାରୁ ମଧ୍ୟ ମୁଁ ଅଧିକ ଉତ୍ତମ ସ୍ୱାଭିଷ୍ଟ ଅଟେ, ତାହା ହିଁ ଅଟେ। ଦେଖନ୍ତୁ ପବିତ୍ର ଆତ୍ମାଙ୍କ ନେତୃତ୍ୱପୂର୍ଣ୍ଣକୁ ସେମାନେ ତ ଅସ୍ୱୀକାର କରିଦେଇଥାନ୍ତି, ଯେହେତୁ ବାଇବଲ ଏପରି କହିଅଛି ଯେ ତୁମମାନେ ଯଦି ଜଗତକୁ କିମ୍ବା ତାର ସମ୍ପଦ ଗୁଡ଼ିକୁ ପ୍ରିୟ ଜ୍ଞାନ କରିଥାଅ ତେବେ ଈଶ୍ୱରଙ୍କ ପ୍ରେମ ତୁମମାନଙ୍କ ମଧ୍ୟରେ ଆଦୌ ନାହିଁ। ସେମାନଙ୍କୁ କେଉଁ ପ୍ରକାର ଆଚରଣଟି ଅତି ଅସ୍ୱାଭାବିକ ଧରଣ ବିଷୟମାନ କରିବାକୁ ପ୍ରଭୁତ କରିଥାଏ। ଆପଣମାନେ ଏକ ପବିତ୍ର ଜାତି ଅଟନ୍ତି, ଆପଣମାନେ କଣ କରିଅଛନ୍ତି? ଆପଣମାନେ ସେହି ସ୍ଥାନରୁ ବାହାରି ଚାଲି ଆସିଅଛନ୍ତି, ସେପରି ଏକ ଦେଶରୁ ବାହାରି ଆସିଅଛନ୍ତି, ଆପଣମାନେ ସେହି ଅନ୍ୟ ଦେଶଟି ଆଡ଼କୁ ଅଗ୍ରସର କରୁଅଛନ୍ତି। ଆପଣମାନେ କିପରି ଭାବରେ ତନ୍ମଧ୍ୟକୁ ପ୍ରବେଶ କରିବେ ତାହା ତ ପ୍ରତିଜ୍ଞାର ଏକ ଦେଶ ଅଟେ, ତାହା କିପରି ଧରଣର ଏକ ପ୍ରତିଜ୍ଞା ଅଟେ? ଈଶ୍ୱର କହନ୍ତି ଶେଷ କାଳରେ ଏପରି ଘଟିବ ଯେ ଆମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା। ଏକ ଆତ୍ମାଙ୍କ ଦ୍ୱାରା ଆମେ ସମସ୍ତେ ସେହି ଏକ ପ୍ରତିଜ୍ଞିତ ଦେଶରେ ବାପ୍ତିଜିତ ହୋଇଅଛୁ। ଆମେନ୍। ଭାଇ ଓ ଭଉଣୀମାନେ ହାଲେଲୁୟା। ଶୁଦ୍ଧତା ହୃଦୟ ସହିତ କୌଣସି ପ୍ରକାର ଇଚ୍ଛା ନାହିଁ, ବୈରୀ ଭାବରେ ବିଚାର ନାହିଁ, କୌଣସି ପ୍ରକାରର ଅଶୋଭନୀୟ ଆଚରଣର ବିଷୟ ମଧ୍ୟ ରହି ନାହିଁ। ଯଦି ବା କେହି ଜଣେ ଭାଇ ବିପଦଗ୍ରାମୀ ହୋଇଥାଇଥାନ୍ତି ସେଥିପାଇଁ ମୁଁ ଭୟ କରେ ନାହିଁ, ସେ ଯେ କ'ଣ କରିଥାନ୍ତି ସେଥିପାଇଁ କିଛି ଯାଇ ଆସେ ନାହିଁ, ଆପଣ ତାଙ୍କ ପଛେ ପଛେ ତଥାପି ଥିବେ। ବିଶେଷ କିଛି ବିଶେଷ ଦିନ ଘଟଣା ନୁହେଁ, ମୁଁ କୌଣସି ଜଣେ ଭାଇଙ୍କ ପଛେ ପଛେ ଯାଇଥିଲି ଆଉ ସେ ବିପଦଗ୍ରାମୀ ହୋଇଯାଇଥିଲେ। କେହି ଜଣେ ଯୁବକ ସୁଲଭ ବ୍ୟକ୍ତି ମୋତେ ଏପରି କହିଥିଲେ, ସେ କହିଥିଲେ ସେହି ବାଚଳକୁ ଯିବାକୁ ଦିଅନ୍ତୁ, ତାକୁ ଏକାକୀ ଛାଡ଼ି ଦିଅନ୍ତୁ। ଆଉ ମୁଁ ଏପରି କହିଥିଲି ମୁଁ ସେପରି ଏକ ସ୍ଥାନରେ ଯଦି ପହଞ୍ଚି ଯାଇଥାଏ ଯେଉଁ ସ୍ଥାନରେ ମୋର ହୃଦୟଟି ମୋ ଭାଇଙ୍କ ସହିତ ଏକ ପ୍ରାଣ ହୋଇ ଅଗ୍ରସର କରି ନ ପାରେ ତେବେ ବେଦୀ ନିକଟକୁ ଚାଲିଯିବା ନିମନ୍ତେ ଏହା ହିଁ ଉପଯୁକ୍ତ ସମୟ ଅଟେ, ଯେହେତୁ ମୁଁ ଅନୁଗ୍ରହରୁ ବଞ୍ଚିତ ହୋଇସାରିଅଛି। ମୁଁ କହିଥିଲି ତାଙ୍କ ଶରୀରରେ ଶ୍ୱାସବାୟୁ ଅର୍ଥାତ୍ ଜୀବନ ଥିବା ପର୍ଯ୍ୟନ୍ତ ମୁଁ ତାଙ୍କ ସହିତ ଏକ ପ୍ରାଣ ହୋଇ ଗମନ କରିବି। ପୁଣି ଉପଯୁକ୍ତ ସମୟ ଉପସ୍ଥିତ ହେଲେ ମୁଁ ଯେକୌଣସି ସ୍ଥାନରେ ତାଙ୍କୁ ଧରି ପକାଇବି। ଆଜ୍ଞା ହଁ, ତାହା ହିଁ ଅଟେ। ପୁଣି ମୁଁ ତାଙ୍କୁ ଧରିଥିଲି, ହାଲେଲୁୟା, ତାଙ୍କୁ ମୁଁ ଫେରାଇ ଆଣିଥିଲି। ଆଜ୍ଞା ହଁ, ତାହା ହିଁ ଅଟେ। ସେ ପଲ ମଧ୍ୟକୁ ଏତେବେଳେ ସୁରକ୍ଷାର ସହିତ ফেৰি আছি অছন্তি আজ্ঞা হম যেতে নিশ্চয় সহিত এই জগতটি অটে সেতিকি বাস্তবতা সহিত সে বিভেদগামী হৈ যাইছিলে কিছু কাল পূৰ্বে সেই অসহায়া মহিলাকু সেঠাই বসিথিবা দেখিছিলি পুলিচ সেই শান্তি ৰক্ষক কৰ্মচাৰী জনক পাখক আসি মতে কহিলে আৰু কহিলে নিশ্চিত ৰূপে সে জনে বতিভ্ৰম অৱস্থাৰ মহিলা অটন্তি কহিলে সে তো হতপ্ৰভ অটন্তি সে আপোনা মানসিক অৱস্থাৰে বিব্ৰত অটন্তি সে মাসিবা পৰ্যন্ত সময় তাক এক হোটেলৰে ৰখিছিলে মই কহিলি তাহা তো উত্তম বিষয় অটে কহিলে সেই শান্তি ৰক্ষক কৰ্মচাৰী জনক কহিলে বিলি কাহিকি মই তাক ভাল ভাৱে চিহ্নে পুনি মই যেতিয়া বালকটিয়ে সেই সময় মই তাক চিহ্নি আছি অছি সে কহিলে আপোনাক সাহায্য কৰিবক যদি সেপৰি কিছু আৱশ্যক ৰৈ থাকে তে মই তাহা কৰিবি মই কহিলি তাহা তো উত্তম বিষয় অটে পচাৰিলি আপোন তাক সাহায্য কৰি পাৰন্তি কি মই কহিলি নুহে মাত্ৰ সে সেপৰি কৰি পাৰন্তি মই কহিলি তাক মো পাক পঠাই দিয় সুতরাং সেমানে তাঙ্কু সেঠাকু আনিথিলে তৎপরে কিছি কাল উত্তরে সে সেই স্থানকু শান্তির সহিত ছাড়ি যাইথিলে তাহা কিপরি ধরনের বিষয় থিলা আম্মানে তে গলা উত্তরে আম্মানে তাঙ্কু পছরে প্রার্থনার মহৌষধিকু প্রেরণ করিথিলু আমেন সে তো থিলে কিপরি ধরনের থিলে সেমানে কহিথিলে তুমি কৌণসি এক চিকিৎসকঙ্কু দেখাইবাকু ইচ্ছা কর কি আপনার পত্নীকু পত্নীকু পচারিথিলে তুমি কোনো চিকিৎসক পাখক যাব ইচ্ছা কর কি চিকিৎসক তাই কিছু উপকার করে পারে না আহ সত্য কথা অটে সে তো মতিভ্রমর ব্যক্তি লে চিকিৎসক তাই কিছু করে পারি কহিলে কেবল সেই স্থানের পৌঁছা নিমন্তে হি আমাত্র আশা অটে পুনি সে কহিলে বিলি মু আদৌ বুঝি পারি নথায় মু কহিলি আপনার দেখা নিমন্তে মু আশা করে নথায় আপনার মতো সেপরি আশা করে নথায় কিন্তু ওহো মু দেহকু আদৌ বুঝি নথায় নুহে তথাপি হে ভাই একদা ঈশ্বর সে দূরবর্তী স্বর্গীয় স্থানের পথটিয়ে নিরূপণ করে রাখিলে মো পথরে কেই জনে অনুসরণ করে আসিলে আমেন মু যে আসবা ইচ্ছা করেছিলি সেপাই তা যে সেপরি হয়েছিল এপরি তো নুহে সেপরি তো নুহে তথাপি কেই জনে মোর পথরে অবশ্য আসিলে যেহেতু জগতর পত্তন কালু ঈশ্বর পূর্ব নিরূপণ করেছিলে হালে লুইয়া যেপরিকি আমাদের তাঁকর সম্পদ হইপার তাঁকর মহিমা এবং গৌরব নিমন্তে সেপরি হইপার শুনন্তু সেমানঙ্কু যেউমানঙ্কু সে পূর্বরু জানিছিলে সে কোন করিছিলে আহ্বান করিছিলে এহা সত্য কথা অটে না সে আপনমানঙ্কু আহ্বান করিছিলে কি হ্যাঁ করিছিলে সে কাহিকি আপনমানঙ্কু আহ্বান করিছিলে যেহেতু সে আপনমানঙ্কু পূর্বরু চিহ্নিছিলে যেউমানঙ্কু সে পূর্বরু জানিছিলে তে সেমানঙ্কু আহ্বান করিছিলে যেউমানঙ্কু সে আহ্বান করিছিলে সেমানঙ্কু সে ধার্মিক বলি গণনা করিছিলে এহা সত্য কথা অটে না উনি যেউমানঙ্কু সে ধার্মিক বলি গণনা করিছিলে সেমানঙ্কু সে মহিমান্বিত করিছিলে আমেন তাহি যাহাকি বাইবল কহি অছি কারণ যেউমানঙ্কু তে পূর্বরু জানিছিলে সেমানঙ্কু সে আহ্বান করিছিলে প্রত্যেক বংশধর মানক মধ্যরু তে সেমানঙ্কু আহ্বান করিছিলে উনি যেউমানঙ্কু সে আহ্বান করিছিলে তে সেমানঙ্কু সম্পূর্ণ রূপে মহিমান্বিত করি সারি অছন্তি তাহা কিপরি মতে ধর্মশাস্ত্র অংশকু এঠারে পুনি পাঠ করিবাকু দিয়ন্তু তাহাই সত্য কথা অটে উনি সে আম্ভমানঙ্কু যীশু খ্রিস্টঙ্ক দ্বারা আপনা নিমন্তে পুত্র করিবাকু আপনা স্বচ্ছন্দ ইচ্ছানুসারে আম্ভমানঙ্কু প্রেমরে নিরূপণ কলে এহা তাঙ্ক অনুগ্রহর গৌরবর প্রশংসা নিমন্তে হই অছি আপন মানে এহা কো বুঝিলে তো আপনা মহিমার প্রশংসা নিমন্তে সেপরি অটে অর্থাৎ সেই অনন্তকালীন যুগগুলিক মধ্যে থাই সে সেই স্থানে অবস্থান রইছিলে যাহাকু পরকু পর করি আসিবাকু নিশ্চিত হয়ে রইছিলা পুনি তাঙ্কর সন্তানগণকু আব্বা পিতা এপরি চিৎকার করে নিবেদন করা হি পড়ে উনি স্বগতগণ এপরি পচারি থাকে যে সে কন কই আলাপ করুছেন কাহা বিষয়ে কথাবার্তা করুছেন অপবয়ী পুত্র দৃষ্টান্ত মধ্যে এ কিপর অতি সুস্পষ্ট রূপে ব্যাখ্যা করা যাই পরিচিত করা যাই অছি মু হজি যাই এই জনক মোহর পুত্র অটে সে হজি যাই এতবে সে মিলি অছি সে মরি যাই আ পুনশ্চ ଜୀବିତ ହୋଇଅଛି। ହୃଷ୍ଟପୃଷ୍ଟ ବାଛୁରୀଟିଏ ପ୍ରସ୍ତୁତ କର, ପୁଣି ସବୁଠାରୁ ମୂଲ୍ୟବାନ ବସ୍ତ୍ର ଏଠାକୁ ଆଣ, ମୁଦିଟିଏ ଆଣି ତାର ଅଙ୍ଗୁଳିରେ ପିନ୍ଧାଇ ଦିଅ, ପୁଣି ଆସୁ ଆମେ ଉତ୍ସବ କରିବା। ଏଥିରେ ଆଶ୍ଚର୍ଯ୍ୟଚକିତ ହୁଅନ୍ତୁ ନାହିଁ, ଯେତେବେଳେ ପ୍ରଭାତୀ ନକ୍ଷତ୍ର ଗଣ ଏକ ସଙ୍ଗେ ଗାନ କରିଥିଲେ, ପୁଣି ଈଶ୍ୱରଙ୍କ ସନ୍ତାନ ଗଣ ଜୟଧ୍ୱନି କରିଥିଲେ, ତାହା ସେହି ଦିନର ବିବରଣୀ ଅଟେ ଯେଉଁଦିନ ସେମାନେ ମୁକ୍ତିର ଯୋଜନାକୁ ଦେଖିଥିଲେ। ଜଗତର ପତ୍ନାବଧିରୁ ଈଶ୍ୱର ଆପଣଙ୍କ ନାମକୁ ବେଶଶାବକଙ୍କ ପୁସ୍ତକରେ ଲେଖି ରଖିଥିଲେ। ତଥାପି ଆପଣମାନେ କହିଥାନ୍ତି କାଲଭିନିଜ ମତବାଦୀଗଣ କିଛିଟା ଅନ୍ୟ ଭାବରେ ଏହାକୁ ବିଶ୍ୱାସ କରିଥାନ୍ତି। ମୁଁ କାଲଭିନ୍ଙ୍କୁ ବିଶ୍ୱାସ କରେ ନାହିଁ। କାଲଭିନ୍ ସେ ଜଣେ ନରହତ୍ୟାକାରୀ ଥିଲେ। ଜଣେ ସେବକ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିଜିତ କରିଥିବାରୁ ସେ ତାଙ୍କୁ ହତ୍ୟା କରି ପକାଇଥିଲେ। ସେ ଜଣେ ପାଷାଣ୍ଡ ଅଟନ୍ତି, ତାଙ୍କୁ ସ୍ୱୟଂରୁ ପରିବର୍ତ୍ତନ ହେବା ଆବଶ୍ୟକ ଥିଲା। ଆଜ୍ଞା ହଁ, ସେପର ହିଁ ଥିଲା, ମାତ୍ର ସେ କଣ କହିଥିଲେ? କେତେ ଗୁଡ଼ିଏ ବିଷୟ ସମ୍ବନ୍ଧରେ ସେ ଯାହା କହିଥିଲେ ତାହା ତ ନିଶ୍ଚିତ ରୂପେ ସତ୍ୟ କଥା ଥିଲା। କରନ୍ତୁ ନାହିଁ, ତଥାପି ତାଙ୍କ କାର୍ଯ୍ୟକଳାପ ବିଷୟରେ କିପରି କେହି ଜଣେ ବ୍ୟକ୍ତି କୌଣସି ଏକ ଉପଦେଶ ନିମନ୍ତେ ଜଣେ ବ୍ୟକ୍ତିଙ୍କୁ ବଧ କରିଥିଲେ, ଏହା ତ ଅତି ଅମାନୁଷିକ ବ୍ୟବହାର ଅଟେ, ତାହା ହିଁ ପାପପୂର୍ଣ୍ଣ ବିଷୟ ଅଟେ। ଉତ୍ତମ, ତାହା ହିଁ ସେପରି ଅଟେ, ଯଦ୍ୱାରା ସେ ଆମମାନ ପ୍ରତି ଅଶେଷ ଅନୁଗ୍ରହକାରୀ ହୋଇଅଛନ୍ତି। ଓହୋ, ଅପେକ୍ଷା କରନ୍ତୁ, ମୁଁ ପୌଷ୍ୟପୁତ୍ର ଗ୍ରହଣ ବିଷୟକୁ କହିନଥିଲି, ମୁଁ ସେପରି କିଛି ବିଷୟକୁ କହିନଥିଲି। ମୁଁ ଅଧିକ ସମୟ ନେଉଅଛି କି? ସେଠାସ୍ଥିତ ଘଡ଼ିଟି ସମୟ ବିଷୟରେ ଯେ କଣ ସୂଚିତ କରୁଅଛି ତାକୁ ଆମମାନେ ଦେଖିବା, କେତେଟା ବାଜି ଅଛି? ଉତ୍ତମ କଥା ଅଟେ। ହଁ, ସେ ବ୍ୟକ୍ତିଗଣ ନିମନ୍ତେ କେବଳ 10 ମିନିଟ ସମୟକୁ ଗ୍ରହଣ କରୁ, ଯେଉଁମାନେ କି ଏତେବେଳେ ଦୀର୍ଘ ସମୟ ଅତିକ୍ରମ କରି ଏଠାକୁ ଆସିଅଛନ୍ତି। ଧ୍ୟାନ ଦିଅନ୍ତୁ, ପୌଷ୍ୟପୁତ୍ର ଗ୍ରହଣ ଏହା ଯେତେବେଳେ କାହିଁକି କରାଯାଇଅଛି ତାହାକୁ ମୋତେ ଦେଖାଇ ଦେବାକୁ ସୁଯୋଗ ଦିଅନ୍ତୁ। ଜଣେ ପିତାଙ୍କର ବିସ୍ତୀର୍ଣ୍ଣ ଇଲାକା ବିଶିଷ୍ଟ ଜମିଜମା ଅଛି, ସେ ଏକାକି ତାହାର ଯତ୍ନ ନେଇଥାନ୍ତି, ଆଉ ତାଙ୍କର ପୁତ୍ର ସନ୍ତାନଟିଏ ଜାତ ହୋଇଥିଲା। ଓହୋ, ସେ ତ ଅତି ଆନନ୍ଦିତ ଥିଲେ, ନୁହେଁ? ତାହା ତ ଈଶ୍ୱରଙ୍କର ବରଦାନ ଅଟେ। ତେଣୁକରି ସେ ପିତା ଯେ କଣ କହିଥାନ୍ତି ତାହା ଆପଣମାନେ ବୁଝନ୍ତି କି? ସେ ଜଣେ ଉତ୍ତମ ଶିକ୍ଷକଙ୍କୁ ପୁତ୍ରର ଶିକ୍ଷା ଦୀକ୍ଷା ନିମନ୍ତେ ଅନୁସନ୍ଧାନ କରିଥାନ୍ତି। ଜଣେ ଶିକ୍ଷକ ସେ ଯେ କିଏ ଅଟନ୍ତି ତାହା ଆପଣମାନଙ୍କୁ ଜଣା, ଆପଣମାନେ ଜାଣନ୍ତି ନାହିଁ କି? ସେ ଜଣେ ସ୍କୁଲର ଶିକ୍ଷକ ଅଟନ୍ତି, ସହର ମଧ୍ୟରେ ସବୁଠାରୁ ଯୋଗ୍ୟବନ୍ତ ଶିକ୍ଷକ ବୋଲି ଯିଏ ଜଣାଶୁଣା ଥାନ୍ତି ତାଙ୍କୁ ହିଁ ସେ ଖୋଜିଥାନ୍ତି। ଏତେବେଳେ ଆମମାନେ ସେ ଆଡ଼କୁ ଅଗ୍ରସର କରୁଅଛୁ। ଶୁଣନ୍ତୁ, ପୁଣି ସବୁଠାରୁ ଉତ୍ତମ ଶିକ୍ଷକ ଯିଏକି ତାଙ୍କୁ ମିଳିପାରିବାର ଆଶା ଥାଏ ତାକୁ ସେ ପାଇଥାନ୍ତି। ସେ ତ ସେପରି ଜଣେ ଅନଭିଜ୍ଞ ବ୍ୟକ୍ତିଙ୍କୁ ଆଦୌ ଘରକୁ ଆଣିନଥାନ୍ତି, ଯେହେତୁ ସେ ଆପଣଙ୍କର ପୁତ୍ରଙ୍କୁ ଜଣେ ଯୋଗ୍ୟ ବ୍ୟକ୍ତି କରି ଗଢ଼ିବାକୁ ଇଚ୍ଛା କରିଥାନ୍ତି। ଆପଣମାନେ ନିଜର ସନ୍ତାନଗଣଙ୍କୁ ସେପରି ଭାବରେ ବଢ଼ାଇବାକୁ ଇଚ୍ଛା କରନ୍ତି ନାହିଁ କି? ନିଶ୍ଚିତ ରୂପେ ସବୁଠାରୁ ଉତ୍ତମ ଧରଣର ବିଷୟବସ୍ତୁକୁ ଆପଣମାନେ ସେମାନଙ୍କୁ ଦେଇପାରିଥାନ୍ତି। ଆଜ୍ଞା ହଁ, ସେପରି ହିଁ ଅଟେ। ଜଣେ ସ୍ୱାଭାବିକ ଧରଣର ବ୍ୟକ୍ତି ଯଦି ସେପରି ଧରଣର ଉତ୍ତମ ବିଷୟ ଚିନ୍ତା କରିପାରିଥାନ୍ତି, ତେବେ ଆପଣ ସନ୍ତାନଗଣଙ୍କ ନିମନ୍ତେ ଈଶ୍ୱର କିପରି ଅଧିକ ଉତ୍ତମ ଧରଣର ବିଷୟଗୁଡ଼ିକୁ ଚିନ୍ତା କରି ନ ପାରିଥାନ୍ତି ଆପଣମାନେ ତାହାକୁ କଳ୍ପନା କରିପାରନ୍ତି କି? ସବୁଠାରୁ ଉତ୍ତମ ଧରଣର ବିଷୟ ଯାହାକି ସେମାନଙ୍କୁ ଦେଇପାରିଥାନ୍ତି ତାହା ସେ ଦେଇଥାନ୍ତି। ସୁତରାଂ ବିଶ୍ୱସ୍ତ ହେବାକୁ ଇଚ୍ଛା କରୁଥିବା ଜଣେ ପୁରୁଷଙ୍କୁ ସେ ଆବଶ୍ୟକ କରନ୍ତି, ପୁଣି ସେ ତ ମନୁଷ୍ୟକୁ କରନ୍ତି ନାହିଁ। ଜଣେ ବ୍ୟକ୍ତିଙ୍କୁ ସେପରି କହିବାକୁ ଚାହାନ୍ତି ନାହିଁ ଯେ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ମୁଁ ତ ଜୁନିୟର, ହେ ମୋର ପ୍ରିୟ ପୁତ୍ର, ତୁମେ ଯାହା କିଛି କରିବାକୁ ଇଚ୍ଛା କର ତାହାକୁ କରିଚାଲ। ଓହୋ ବାପା, ହଁ, ଓହୋ ଆରେ ବା, ସେ ତ ଖୁବ ଉତ୍ତମ ବୋଲି ସେଥିରେ ମଜି ଯାଇଅଛି, ସେ ଜଣେ ଉତ୍ତମ ବାଳକ ଅଟେ, ତାହାର ପଛକୁ ଟିକିଏ ଫାପୁଡ଼ା ମାରନ୍ତୁ, ପୁଣି ତା ମସ୍ତକ ଉପରେ କୁଟାଟିଏ ରଖିଦିଅନ୍ତୁ, ନୁହେଁ ନୁହେଁ, ସେହି ବାଳକଟି ଅତିଶୀଘ୍ର କ୍ରୋଧିତ ହୋଇଯିବ, ନିଶ୍ଚିତ ରୂପେ ସେପରି ହେବ। ଯେଉଁ ବ୍ୟକ୍ତିଟି ସତ୍ୟବାଦୀ ଅଟେ ସେପରି ଏକ ବ୍ୟକ୍ତିଙ୍କୁ ସେ ଆବଶ୍ୟକ କରିଥାନ୍ତି। ଯଦି ସେ ବାଳକଟି ଉଚିତ ରୂପେ ଅଗ୍ରସର କରି ବଢୁଅଛି ତେବେ ତାହାକୁ କୁହନ୍ତୁ, ଯଦି ସେ ସେପରି ବଢି ନଥାଏ ତେବେ ସେ ତାହାକୁ ଅନୁଯୋଗ କରି କୁହନ୍ତୁ ଯେ ଦୋଷଟି କଣ ଅଟେ। ଯଦି ଜଣେ ସାଂସାରିକ ପିତା ସେପରି ଧରଣର ବିଷୟକୁ ଚିନ୍ତା କରନ୍ତି, କେହି ଜଣେ ବ୍ୟକ୍ତି ଯେ ଆପଣଙ୍କ ସହିତ ବିଶ୍ୱସ୍ତ ହୋଇ ରହିଥାନ୍ତୁ ସେପରି ଧର ପ୍ରତ୍ୟାଶକୁ ଆପଣମାନେ କରିବେ ନାହିଁ କି? ସ୍କୁଲ ଶିକ୍ଷକ ଜଣକ ଆପଣଙ୍କ ସନ୍ତାନ ପ୍ରତି ଯେ ବିଶ୍ୱାସଯୋଗ୍ୟ ହୁଅନ୍ତୁ ସେପରି ଆପଣ ସେପରି ଏକ ବିଷୟକୁ ଆପଣ ଚିନ୍ତା କରିବେ ନାହିଁ କି? ନିଶ୍ଚିତ ରୂପେ ଆପଣ ସେପରି କରିବେ। ଆଚ୍ଛା, ତେବେ ଈଶ୍ୱର ଯେ କଣ ଚିନ୍ତା କରନ୍ତି, ସେ ବିଷୟରେ ଆପଣଙ୍କ ଚିନ୍ତାଧାରାଟି କିପରି ଅଟେ, ସେ ତ ସବୁକିଛି ଜାଣନ୍ତି, ସବୁକିଛି ସାଧନ କରିଥାନ୍ତି, ତାହା ଆମକୁ ଜଣା ଅଛି। ଆମେମାନେ ସୀମିତ ମନୁଷ୍ୟଗଣ ଅଟୁ, ଆମେ ସେପରି କହି ନ ପାରୁ, ମାତ୍ର ସେ ତ ଅସୀମ ଅଟନ୍ତି, ସେ ସବୁ କିଛି ଜାଣନ୍ତି। ସୁତରାଂ ପିତା ଯେ କଣ କରିଥାନ୍ତି ତାହା ଆପଣମାନଙ୍କୁ ଜଣା ଅଛି କି? ସେ ତ କଦାପି ଏପରି କହିନଥିଲେ ଯେ ମୋର ସନ୍ତାନଗଣକୁ ପ୍ରତିପାଳନ କରିବା ନିମନ୍ତେ ମୁଁ ଜଣେ ପୋପଙ୍କୁ ନିରୂପଣ କରିବାକୁ ଯାଉଅଛି। ଏପରି ମଧ୍ୟ ସେ କହିନଥିଲେ ଯେ ମୁଁ ଜଣେ ବିଶପଙ୍କୁ ସେଥିପାଇଁ ନିରୂପଣ କରିବାକୁ ଯାଉଅଛି, ନୁହେଁ, ସେପରି କଦାପି ନୁହେଁ। ସେପରି ଧରଣର କାର୍ଯ୍ୟକୁ କଦାପି କରିନଥିଲେ, ଯେହେତୁ ପୋପ ଜଣକ ଯେ ଭ୍ରାନ୍ତ ମନା ହେବେ ତାହାକୁ ସେ ଜାଣିଥିଲେ, ବିଶପ ମଧ୍ୟ ଠିକ ସେହିପରି ଧରଣର ହେବେ ବୋଲି ସେ ଜାଣିଥିଲେ। ଧ୍ୟାନ ଦିଅନ୍ତି ତ, ସେ ଏପରି କଥା ବି କହିନଥିଲେ ଯେ ମୋର ମଣ୍ଡଳୀ ଗୁଡାକୁ ପ୍ରତିପାଳନ କରିବା ନିମନ୍ତେ ଜଣେ ପ୍ରଧାନ ରକ୍ଷକଙ୍କୁ ମୁଁ ବ୍ୟବସ୍ଥାପିତ କରିବାକୁ ଯାଉଅଛି, ନୁହେଁ, ସେପରି ଆଦୌ ନୁହେଁ। ସେ ପବିତ୍ରତ୍ମାଙ୍କୁ ପ୍ରଦାନ କରିଥିଲେ ଓ ତାଙ୍କ ସନ୍ତାନଗଣଙ୍କୁ ପ୍ରତିପାଳନ କରି ବଢ଼ାଇବା ନିମନ୍ତେ ତାହା ହିଁ ସେହି ତାଙ୍କ ସେହି ଶିକ୍ଷକ ଦଳ ଅଟନ୍ତି। ଉତ୍ତମ କଥା ଅଟେ। ତେବେ ପବିତ୍ରତ୍ମା ଯେ ସବୁକିଛି ଜାଣନ୍ତି, ଏହାକୁ ଆପଣମାନେ କିପରି ଭାବରେ ବୁଝିପାରିବେ? ସେ ତ ମନୁଷ୍ୟର ଉଷ୍ଠାଦର ମଧ୍ୟ ଦେଇ କଥାବାର୍ତ୍ତା କରିଥାନ୍ତି, ସେ ଯେ ସତ୍ୟ କଥା କହୁଛନ୍ତି, ଏହାକୁ ଆପଣମାନେ କିପରି ଭାବରେ ବୁଝିପାରନ୍ତି? କୌଣସି ଜଣେ ବ୍ୟକ୍ତିଙ୍କ ଉଷ୍ଠାଦର ଦ୍ୱାରା ପବିତ୍ରତ୍ମା ଯେତେବେଳେ କଥା କହନ୍ତି, ପୁଣି ଯିଏକି ସବୁବେଳେ ଠିକ ପ୍ରକୃତ ଭାବେ କେବଳ ସତ୍ୟ କଥା ହିଁ କହିଥାନ୍ତି, ପୁଣି ଭାବବାଣୀ କହୁଥାନ୍ତି, ପୁଣି ସେଗୁଡ଼ିକ ଯଥାର୍ଥ ରୂପେ ସଫଳ ମଧ୍ୟ ହୋଇଥାଏ। ଯେପରିକି ସମୟ ମଧ୍ୟ କହିଥିଲେ, ଯଦି ସେପରି ଧର ଆଚରଣକୁ ତାଙ୍କ ମଧ୍ୟରେ ଲକ୍ଷ୍ୟ କରନ୍ତି, ତେବେ ସେହି ପ୍ରକୃତରେ ସତ୍ୟ କଥା କହନ୍ତି, ଏତଦ୍ୱାରା ଆପଣମାନେ ବୁଝିପାରିବେ, ତାହା ଯଥାର୍ଥ ରୂପେ ସତ୍ୟ ଭାବେ ସଫଳ ହୋଇଥାଏ। ଯେହେତୁ ଈଶ୍ୱର ଏପରି କହିଥିଲେ, ଯଦି ସେ କିଛି ଭାବାଣୀ କରନ୍ତି, ପୁଣି ଯାହା କିଛି ବିଷୟ ଭାବାଣୀ କରି ସେ କହିଥାନ୍ତି, ତାହା ଯଦି ସଫଳ ନ ହୁଏ, ତେବେ ତାଙ୍କଠାରେ ପ୍ରତ୍ୟୟ କର ନାହିଁ, ଯେହେତୁ ମୁଁ ସେପରି ବ୍ୟକ୍ତିର ସବର୍ତ୍ତୀ ନୁହେଁ। କିନ୍ତୁ ଯଦି ସେ ଭାବାଣୀ କରନ୍ତି, ପୁଣି ତାହା ସଫଳ ହୁଏ, ତେବେ ତାଙ୍କୁ ଶ୍ରବଣ କର, ଯେହେତୁ ମୁଁ ତାଙ୍କ ସହିତ ଅଛି। ବୁଝନ୍ତି ତ,
ଆପଣମାନଙ୍କର ବୁଝିବା ବିଷୟଟି ସେପରି ହିଁ ଅଟେ, ସେହିପରି ଭାବରେ ହିଁ ସେ କାର୍ଯ୍ୟ କରିଥାନ୍ତି। ତେବେ ତ ସେ ଖଣ୍ଡେ ଦୂରକୁ ଚାଲିଯାଇଥାନ୍ତି। ଆପଣଙ୍କ ପିଲାଟି ତ ଅତି ଦୁଷ୍ଟ ଅଟେ, ସେପରି ଏକ ଚେତନାପୂର୍ଣ୍ଣ ବିଷୟକୁ ପିତାଙ୍କ ନିକଟକୁ ଯାଇ କହିବା ନିମନ୍ତେ ସେ ଶିକ୍ଷକ ଜଣକ ଯେ କଣ କହିପାରନ୍ତି, କିମ୍ବା ସେ କଣ କହିବେ ବୋଲି ଆପଣ ଚିନ୍ତା କରନ୍ତି, ସେପରି କହିବେ, ମୁଁ ଆପଣଙ୍କୁ କହି ରଖେ ଯେ ଆପଣଙ୍କ ସେହି ପୁତ୍ରଟି ସେ ତ ଜଣେ ଧୂର୍ତ୍ତ ଅଟେ, ସେ ଅତି ଦୁଷ୍ଟ ପ୍ରକୃତିର ବାଳକ ଅଟେ, ମୁଁ ସେପରି ସ୍ୱଭାବ ବିଶିଷ୍ଟ ବାଳକଟିଏ କଦାପି ଦେଖିନାହିଁ। ସେ ଯେ କଣ କହିଥାନ୍ତି ତାହା ଆପଣଙ୍କୁ ଜଣା ଅଛି କି? ପୁଣି ଆପଣଙ୍କ ସେହି ଝିଅଟି, ଓହୋ, ବ୍ୟଥାପୂର୍ଣ୍ଣ ବିଷୟ, ଆପଣ ଯେ ତା ସହିତ କଣ କରିପାରନ୍ତି ତାହା ମଧ୍ୟ ମୁଁ ବୁଝିପାରେ ନାହିଁ। ଆଚ୍ଛା, ତେବେ ଆପଣ ପ୍ରକୃତରେ ସେ ବିଷୟରେ ଜାଣନ୍ତି କି? ସେ ତ ସେପରି ଧରଣର ଦେଖାଯାଇଥାଏ ଯେପରିକି ସେଠାରେ ସହିତ ପଲିଷ୍ଟ ମାନଙ୍କ କନ୍ୟାଗଣ ଯେପରି ଦେଖିବାକୁ ମିଳିଥାନ୍ତି, ଆପଣ ଏହାର ମୁଖମଣ୍ଡଳକୁ ସେହି ସବୁ ସୌନ୍ଦର୍ଯ୍ୟବର୍ଦ୍ଧକ ପ୍ରସାଧନ ଗୁଡ଼ିକର ସହିତ ସଜାଇ ସେମାନଙ୍କର କନ୍ୟାଗଣ ପରି ଆଚରଣ କରିଥାଏ। ହଁ, ସେମାନେ ଯେପରି କଦର୍ଯ୍ୟ ଧରଣର ବ୍ୟବହାରକୁ କରିବାକୁ ଚାହିଁଥାନ୍ତି, ସେ ମଧ୍ୟ ଠିକ ସେହିପରି ଧରଣର ଆଚରଣକୁ କରିବା ନିମନ୍ତେ ଇଚ୍ଛା କରିଥାଏ। କଣ କହିଲେ, ମୋ ଝିଅ? ହଁ, ଆପଣଙ୍କ କନ୍ୟା ତ, ତାହା ହିଁ ଯାହାକି ପବିତ୍ରାତ୍ମାଙ୍କୁ ଏହି ବର୍ତ୍ତମାନ ଯୁଗର ମଣ୍ଡଳୀ ନିମନ୍ତେ ସେପରି ଭାବରେ କହିବାକୁ ହିଁ ଅଛି। ଆଦୌ ଚିନ୍ତା କରନ୍ତୁ ନାହିଁ, ଆମେ ଯେ ଉଦ୍ଦୀପନାଟିଏ ଆଦୌ ଲାଭ କରି ନ ପାରୁ, ସେଥିପାଇଁ ଚିନ୍ତା କରନ୍ତୁ ନାହିଁ। ବୁଝନ୍ତି ତ, ପୁଣି ତାହା ହିଁ ପ୍ରକୃତରେ ସତ୍ୟ କଥା ଅଟେ। ଆପଣଙ୍କ ପୁତ୍ର ସମ୍ବନ୍ଧରେ କିପରି ଧରଣର ଉକ୍ତି ଅଟେ? ବାରେ, ସମାନ ଧରଣର ଉକ୍ତି ଅଟେ। କଣ ହେଲା? ଆଚ୍ଛା, ତେବେ ଆପଣ ତ ସର୍ବଦା କହି ଆସୁଥିଲେ ଯେ ସେଠାରେ ମେଷଗଣଙ୍କ ନିମନ୍ତେ ରହିଥିବା ସେ ଗୋଠ ମଧ୍ୟରେ ସେ ମେଷଗୁଡାକୁ ଦଳବଦ୍ଧ ଭାବରେ ରହିବା ଉଚିତ ବିଷୟ ଥିଲା। ହଁ, ସେ ଯେ କଣ କରିଥିଲେ ତାହା ଆପଣଙ୍କୁ ଜଣା କି? ସେ ତ ସେଗୁଡାକୁ ବାଳୁଙ୍ଗା ଜାତ ହେଉଥିବା କ୍ଷେତଟିର ଆଡ଼କୁ ଅଡାଇ ନେଇଥିଲେ, ସେଠାକୁ ସେମାନଙ୍କୁ ନେଇଯାଇଥିଲେ, ପୁଣି ସେହି ଖାଡ଼ିଟିର ମଧ୍ୟରେ ସେଗୁଡାକୁ ବୁଡ଼ାଇ ଦେଇଥିଲେ, ପୁଣି ସେ ବାଳୁଙ୍ଗା ଭୂମିର ଚାରିଆଡ଼େ ଚରାବୁଲା କରିବା ନିମନ୍ତେ ସେମାନଙ୍କୁ ଯିବାକୁ ଦେଇଥିଲେ। ସେହି ବୁଢା ଗଧିଆ ଗୁଡାକ ସେମାନଙ୍କୁ ଖାଇବା ଲାଗିଥିଲେ, ତଥାପି ସେମାନେ ଏପରି ଦୁର୍ବଳ ହୋଇପଡ଼ିଥିଲେ ଯେ ସେମାନେ କଷ୍ଟ କରି ସୁଦ୍ଧା ତହିଁରୁ ବାହାରି ଆସିପାରିନଥିଲେ। ସେମାନେ ତ ସେହି ବିଶପ ଗଣ ଅଟନ୍ତି ପାଳକ ଗଣ ଅଟନ୍ତି ଯେଉଁମାନେ କି ବାକ୍ୟର ଶକ୍ତିକୁ ଅସ୍ୱୀକାର କରିଦେଇଥାନ୍ତି। ଆଚ୍ଛା ତେବେ ମୁଁ ଆପଣମାନଙ୍କୁ ସତ୍ୟ କଥାଟିଏ କହି ରଖେ, କିପରି ଧରଣର ଭୟଗ୍ରସ୍ତ ମେଷ ଗୁଡାକୁ ମୁଁ ଆପଣଙ୍କ ଜୀବନ କାଳରେ ଆଦୌ କଦାପି ଦେଖିନାହିଁ ନୁହେଁ, ସେପରି ଧରଣର ଅବସ୍ଥାକୁ ସେ ଆଦୌ କଦାପି ପସନ୍ଦ ସୁଦ୍ଧା କରନ୍ତି ନାହିଁ। କଣ ଯେ ତାହା ଅଟେ ଆପଣମାନେ ତାକୁ ଜାଣନ୍ତି କି? ସେଠାରେ ରହିଥିବା ସେ ମେଷ ଗୁଡାକ ସେମାନଙ୍କ ବିଷୟରେ ଆପଣମାନଙ୍କୁ କିଛି ଜଣା ଅଛି କି? ଆପଣମାନେ ସେମାନଙ୍କୁ ତହିଁରୁ ଭୋଜନ କରାଏ ବୋଲି କହିଥିଲେ, ତୃଣ ଗୁଡାକୁ ଭୋଜନ କରାଏ ବୋଲି କହିଥିଲେ, ତଥାପି ସେମାନେ ଯେ ହୃଷ୍ଟପୃଷ୍ଟ ହୋଇଯିବେ ତାହା ଆପଣଙ୍କୁ ଜଣାଥିଲା କି? ହଁ ଜଣାଥିଲା। ସେ ଯେ ସେମାନଙ୍କୁ କଣ ଖୁଆଉଥିଲେ ତାହା ଆପଣଙ୍କୁ ଜଣାଥିଲା କି? ନୁହେଁ, ଲୌହର ସେହି ପୁରାତନ ଦନ୍ତ ଗୁଡିକ ହଁ ସେମାନେ ହିଁ ଅଟନ୍ତି। ଆଉ ସେ ତ ସେମାନଙ୍କୁ ସଭ୍ୟ ସମାଜରେ ସମବାୟ ଗୁଡିକରେ ପୁଣି ଅନ୍ୟାନ୍ୟ ସଂଗଠନ ଗୁଡିକରେ ସଂଯୁକ୍ତ କରୁଅଛି। ଆପଣମାନେ ତ ସେପରି ଧରଣର କାର୍ଯ୍ୟକୁ ଆପଣ ଆଜିର ଜୀବନରେ ଆଦୌ ଦେଖିନାହାନ୍ତି। ସେପରି ଧରଣର ଏକ ଅଯୋଗ୍ୟ ଧନ ବିଷୟକୁ ଆପଣ ନିଜର ଜୀବନରେ ଆଦୌ ଦେଖିନାହାନ୍ତି। ସେ ଯେ କଣ କରୁଅଛନ୍ତି ତା ଆପଣ ଜାଣନ୍ତି କି? ସେଠାକୁ ଅକେଲା ବାହାରି ଯାଇଥାନ୍ତି ଆଉ ସିଗାରେଟ୍ଟିଏ ପାନ କରିଥାନ୍ତି, ସଭାପଛଥାଳିରେ ବସିଥାନ୍ତି। ସେ ଆପଣଙ୍କ ସହିତ ନିଜର ପତ୍ନୀଙ୍କୁ ନେଇଯାଇଥାନ୍ତି। ପୁଣି ସେହି ଅଞ୍ଚଳରେ ପଲେଷ୍ଟିଆ ନାରୀଗଣ ଯେପରି ବ୍ୟବହାର କରିଥାନ୍ତି, ଠିକ୍ ସେହି ପିଧାନର ବ୍ୟବହାର କରି ସେହି ଅଧିକ ବସ୍ତ୍ରଗୁଡ଼ାକୁ ପିନ୍ଧି ରହିଥାନ୍ତି। ହଁ ସେପରି ହିଁ ଅଟେ, ତାହା ହିଁ ସେହି ଧରଣର ଏକ ସମାଚାର ଅଟେ ଯାହାକୁ କି ପବିତ୍ର ଆତ୍ମା ସେ ମଣ୍ଡଳୀ ମଧ୍ୟକୁ ନେଇଯିବାକୁ ନିହାତି ପକ୍ଷେ ତାଙ୍କୁ ଆବଶ୍ୟକ ରହିଅଛି। ସେ ବିଷୟଟି ସମ୍ବନ୍ଧରେ ଏତେବେଳେ ଆପଣମାନେ କଣ ବିଚାର କରିଥାନ୍ତି? ତାହା ହିଁ ପୋଷ୍ୟପୁତ୍ର ଗ୍ରହଣର ଅର୍ଥ ଅଟେ। ସେ କଣ କରିଥିଲେ? ସେ ଆମମାନଙ୍କୁ ପୂର୍ବରୁ ନିରୂପଣ କରିଥିଲେ, ପୁତ୍ର କରିନେବା ନିମନ୍ତେ ଆମମାନଙ୍କ ପ୍ରତି ସେପରି କରିଥିଲେ। ତାହା ହିଁ ସେ ବିଷୟଟି ଅଟେ ଯାହା ବିଷୟରେ ଆମମାନେ ଆଲୋଚନା କରୁଅଛୁ, ପୋଷ୍ୟପୁତ୍ର ଗ୍ରହଣ ବିଷୟ ଅଟେ। ହଁ ସେ ତ ଆମମାନଙ୍କୁ ପବିତ୍ର ଆତ୍ମାଙ୍କୁ ଦାନ କରିଥିଲେ ଏବଂ ଆମମାନେ ଏହି ବିଷୟଟି ଉପରେ ଏତେବେଳେ ବିଚାର ବିମର୍ଶ କରୁଅଛୁ। ପୋଷ୍ୟପୁତ୍ର ଗ୍ରହଣ ସେ ବିଷୟଟି ଉପରେ ହିଁ ଆମେ ଏତେବେଳେ ଆଲୋଚନା କରୁଅଛୁ। ଆଚ୍ଛା ତେବେ ସେ ଯେ କଣ କହିଥାନ୍ତି ତାହା ଆପଣମାନଙ୍କୁ ଜଣା ଅଛି କି? ଜନୈକ ବିଶପ ମହାଶୟ ସେଦିନ ସେଠାକୁ ଆସିଥିଲେ। ପୁଣି ସେଠାରେ କୌଣସି ଏକ ସ୍ଥାନରେ ଆରୋଗ୍ୟ ପ୍ରଦାନକାରୀ ସଭାଟିଏ ସେ ଆୟୋଜନ କରିଥିଲେ। ତତ୍ପରେ ବିଶପ ମହାଶୟ ସେଠାକୁ ଚାଲି ଆସିଥିଲେ। କୌଣସି ଏକ ବ୍ୟକ୍ତି ଜନୈକ ଭ୍ରାତା ସେଠାକୁ ଆସିଥିଲେ, ପୁଣି ପୀଡିତମାନଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲେ। ପୁଣି ବିଶପ ମହାଶୟ କହିଥିଲେ ତୁମେ ତାହାକୁ ବର୍ତ୍ତମାନ ବନ୍ଦ କରିଦିଅ। ଓହୋ ହଁ ହେ ପିତା ବିଶପ, ମୁଁ ତାହାକୁ ଏଇ କ୍ଷଣି ବନ୍ଦ କରିଦେବି। ତୁମ୍ଭେ ସହଯୋଗ କରିବାକୁ ଇଚ୍ଛା କର ନାହିଁ କି? ହେ ସମ୍ମାନ ବିଶପ ନୁହେଁ, ନିଶ୍ଚିତ ରୂପେ ସେପରି ମୁଁ କଦାପି କରିବାକୁ ଚାହେଁ ନାହିଁ। ପୁଣି ମୁଁ ଏହି ସ୍ଥାନକୁ ଚାଲି ଆସିଥିଲି ଆଉ ଆପଣମାନଙ୍କ ଆପଣଙ୍କ ବାକ୍ୟ ମଧ୍ୟରୁ ତାଙ୍କୁ ସତ୍ୟ କଥାଟି କହିଥିଲି। ଦେଖନ୍ତୁ ତାହା ଏହି ସ୍ଥାନରେ ସେପରି ଅଟେ। କଣ ଯେ କହିବାକୁ ହୋଇଥାଏ ସେ ବିଷୟରେ ଆପଣଙ୍କୁ ବ୍ୟବସ୍ଥାରୁ ସେହି ବାକ୍ୟଗୁଡିକ ସଠିକ ରୂପେ ତାଙ୍କ ନିକଟରେ ପାଠ କରିଥିଲି, ତଥାପି ସେ ମୋର ବାକ୍ୟକୁ କର୍ଣ୍ଣପାତ କରିନଥିଲେ। ମାତ୍ର ସେ ତପରି କହିଥିଲେ, ଓହୋ ତାହା ତ କୌଣସି ଏକ ଅନ୍ୟ ଯୁଗ ନିମନ୍ତେ ଅଟେ, କୌଣସି ଏକ ଅନ୍ୟ ସମୟ ବ୍ୟକ୍ତିଙ୍କ ନିମନ୍ତେ ତାହା ଅଟେ, ତାହା ତ ମୋତେ ଅର୍ଥ କରି କହିନଥାଏ। ଆପଣଙ୍କର ଅବସ୍ଥାଟି ତ ଠିକ୍ ସେହିପରି ଅଟେ। ଆଉ ବନ୍ଧୁଙ୍କର ତାହା ହିଁ ସତ୍ୟ କଥା ଅଟେ। ମଣ୍ଡଳୀଟି ତାହା ଯେ କେଉଁ ସ୍ଥାନରେ ଆଦୃତ ହୋଇ ରହିଅଛି ଏହାକୁ ମଣ୍ଡଳୀ ବୁଝିବା ନିମନ୍ତେ ସେ ଅସମର୍ଥ ଅଟେ, ଯେହେତୁ ସେ ଯେ କେଉଁ ସ୍ଥାନରେ ଅଛି ତାହାକୁ ଆପଣମାନେ ଦେଖନ୍ତି କି? ଆମମାନେ ଉଦ୍ଦୀପନା ବିଷୟକୁ କାହିଁକି ଲାଭ କରିନଥାଉ? ଉତ୍ସାହ ଗୁଡିକୁ ଆମମାନେ ହେଉଥିବାର କାହିଁକି ଦେଖିନଥାଉ? ତାହା ହିଁ ସେପରି କ୍ଷେତ୍ର ଅଟେ ଯେଉଁ ସ୍ଥାନରେ ଏହା ଅବସ୍ଥାନ କରି ରହିଥାଏ। ଯୋଶୁଆ ଏପରି କହିଥିଲେ, ଗାଦ ତୁମ୍ଭେ ଯେ ଏପରି କର ତାହା ମୁଁ ଚାହିଁଥାଏ, ପ୍ରସ୍ତୁତ ନକ୍ସା ଅନୁସାରେ ଏହି ସ୍ଥାନରେ ତୁମର ନିରୂପିତ ଜାଗାଟି ଅବସ୍ଥାନ କରି ରହିଅଛି, ତୁମର ସ୍ଥାନଟି ଏଠାରେ ରହିଅଛି, ଠିକ ଏହି ସ୍ଥାନରେ ରହିଅଛି। ହେ ଗାଦ ତୁମେ ଏହି ସ୍ଥାନକୁ ଚାଲି ଆସ, ପୁଣି ଏହି ଜାଗାରେ ବାସ କରି ରୁହ। ହେ ବେଞ୍ଜାମିନ ତୁମେ ଠିକ ସେହି ଜାଗାକୁ ଚାଲିଯାଅ, ପୁଣି ତୁମମାନ ମଧ୍ୟରୁ ପ୍ରତ୍ୟେକ ଜଣ ପଲେଷ୍ଟିମାନଙ୍କ ସୀମାରୁ ଦୂରରେ ରହି ବାସ କରି ରୁହ। ତତ୍ପ୍ରତ୍ୟ ଚାଲି ଆସିଥାନ୍ତି ଏଠାରେ ସେମାନେ ପଲେଷ୍ଟିମାନଙ୍କ ଚତୁଃପାର୍ଶ୍ୱକୁ ଘେରି ବାସ କରି ରହିଥାନ୍ତି, ଏକ ବିରାଟ ମହୋତ୍ସବକୁ ପାଳନ କରିଥାନ୍ତି, ସେଠାରେ ନାଚ କରୁଥିବା ଦ୍ୱାରା ଏକ ପରିବେଶକୁ କେବଳ ସୃଷ୍ଟି କରିଥାନ୍ତି। ପୁଣି ସକଳ ମହିଳାଗଣ ମୁଖମଣ୍ଡଳ ଗୁଡାକୁ ସଜାଇ ରଖିଥାନ୍ତି, ପୁଣି ଚାରିଆଡ଼କୁ ନାଚି କୁଦି ବୁଲିଥାନ୍ତି, ପୁଣି ଏକ ଆନନ୍ଦଜନକ ସମୟକୁ ଉପଭୋଗ କରିଥାନ୍ତି। ପୁଣି ଯିହୋଶୁଆ ଆପଣାର ମୁଣ୍ଡକୁ କୁଣ୍ଡାଇବାରେ ଲାଗିଥାନ୍ତି, ପୁଣି କହିଥାନ୍ତି ତାହା କିପରି ଧରଣର ବିଷୟ ଅଟେ। ସୁତରାଂ ତାହା ହିଁ ସେହିପରି ଧରଣର ଏକ ଅବସ୍ଥା ଅଟେ ଯାହା କେତେବେଳେ ସୁଦ୍ଧା ଘଟୁଅଛି। ସମସ୍ତେ ତ ନୁହନ୍ତି, ଈଶ୍ୱରଙ୍କର ଧନ୍ୟବାଦ କରନ୍ତୁ, ସମସ୍ତେ ତ ନୁହନ୍ତି, ତଥାପି ଅନେକ ଅଟନ୍ତି। ଉତ୍ତମ ବିଷୟ ଅଟେ। ତତ୍ପରେ କଣ ଘଟଣା ଘଟିଥାଏ? ତାହା ହିଁ ଘଟିଥାଏ ଯାହାକି ପୂର୍ବେ ଘଟିଥିଲା। ସେହି ବ୍ୟକ୍ତିଙ୍କ ବିଷୟରେ ଆପଣମାନେ ହୃଦୟଙ୍ଗମ କରନ୍ତି ନାହିଁ କି? ପବିତ୍ର ଆତ୍ମା ଯେତେବେଳେ ପ୍ରାପ୍ତ ହୋଇଥାନ୍ତି ତାଙ୍କୁ ସେ ବିଷୟକୁ ଯେତେବେଳେ କହିବାକୁ ହିଁ ପଡ଼ିଥାଏ, ସେତେବେଳେ ପିତାଙ୍କ ସମ୍ମୁଖରେ ସେ ଚିତ୍କାର କରି କହିନଥାନ୍ତି କି ଓହୋ ବିସ୍ମୟଜନକ ବିଷୟ ଅଟେ? ସେ କହିଥାନ୍ତି ହଁ ମୁଁ ତାଙ୍କୁ ଏହି ସମସ୍ତ ବିଷୟ କହିଥିଲି, କିନ୍ତୁ ସେ ତ ଏଗୁଡ଼ିକ ଆଡ଼କୁ ଆପଣ କର୍ଣ୍ଣପାତ କରିନଥିଲେ। ମୁଁ ତାଙ୍କୁ ସେ ବିଷୟରେ କହିଥିଲି, ପୁଣି ସେ ସେହି ପୁସ୍ତକରେ ତାହାକୁ ଲିଖିତ ଥିବାର ଦେଖିଥିଲେ, ଆପଣାରୁ ସେହି ବାକ୍ୟକୁ ମଧ୍ୟ ପଢ଼ିଥିଲେ। ମୁଁ ଯେପରି ଲାଭ କରିଥିଲି, ମୁଁ ଜଣେ ସେବକଙ୍କୁ ଲାଭ କରିଥିଲି, ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଆଜି କାଲି ପୁଣି ସଦାସର୍ବଦା ସଭା ଘଟନ୍ତି ତାହା ତାଙ୍କ ନିକଟରେ ପ୍ରକାଶ କରି ମୁଁ ଦେଖାଇ ଦେଇଥିଲି। କଣ ଯେ ଘଟିଥିଲା ତାହା ଆପଣମାନେ ଜାଣନ୍ତି କି? ସେମାନେ ମଧ୍ୟରୁ ଜଣକୁ ଆସିବାକୁ ଦେଇଥିଲେ, ସେମାନେ ପରି କୌଣସି ଜଣେ ଅଧର ବ୍ୟକ୍ତିଙ୍କୁ ଏପରି କହି ଉପସ୍ଥିତ ହେବାକୁ ଦେଇଥିଲେ ଯେ ତାହା ତ ଅନେକ ଯୁଗ ନିମନ୍ତେ ଅଟେ, ଦେଖନ୍ତି ତ ମୁଁ। ପୁଣି ସେ ତ ଏପରି ଦୁଃସହ ପରିସ୍ଥିତିକୁ ସାମ୍ନା କରିଥିଲେ ଯେ ତାହା ତାଙ୍କୁ ଛାଗଳ ଗୁଡ଼ିକରୁ ଦୁର୍ଗନ୍ଧ ବାହାରିବା ପରି ବୋଧ ହୋଇଥିଲା। ଆପଣମାନେ ତ ଜାଣନ୍ତି ସିଗାରର ଗନ୍ଧରେ ଥିଲା, ଆଉ ସେପରି ଧରଣର ଦୁର୍ଗନ୍ଧକୁ ଆପଣମାନେ ଜାଣନ୍ତି। ପୁଣି ସେ ଯେତେବେଳେ ସେହି ସ୍ଥାନକୁ ଆସିଥିଲେ ତାହା ଭୀଷଣ ଗନ୍ଧକୁ ପ୍ରଦାନ କରିଥିଲା, ବୁଝନ୍ତି ତ। ତଥାପି ମୁଁ ଆପଣମାନଙ୍କୁ କହି ରଖେ ଯେ ସେହି ଅଧର୍ମୀ ବ୍ୟକ୍ତିଟି ତାଙ୍କୁ ଅଧିକ କଷ୍ଟପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ଦେଇ ଗମନ କରାଇଥିଲେ। କାରଣ ମୁଁ ଆପଣଙ୍କୁ କହିଥାଏ ଯେ ଯଦି ଆପଣ ତାଙ୍କ ନାମକୁ ଖଣ୍ଡିଏ କାଗଜ ଉପରେ ଶୁଦ୍ଧ ଭାବେ ଲେଖିବାକୁ ଚାହାନ୍ତି ତେବେ ତାହା ହେବ। ତାଙ୍କ ସଂଜ୍ଞାଟିକୁ ତାଙ୍କ ନାମର ସଂଜ୍ଞାଟିକୁ ଲେଖିବା ନିମନ୍ତେ ତାହା କାଗଜର ଅଧାଫଟକୁ ନେଇଯିବ। ଆଜ୍ଞା ହଁ ତାହା ହିଁ ଅଟେ। ସେମାନେ ନିଶ୍ଚିତ ରୂପେ ତାଙ୍କ ଦେଶର ସେହି ଅଞ୍ଚଳକୁ ଚାଲିଯିବେ। ତଥାପି ମୁଁ ଆପଣମାନଙ୍କୁ କହି ରଖେ ଯେ ମେଷମାନଙ୍କୁ ଯେ କିପରି ଭାବରେ ଚରାଯାଇଥାଏ ତାହା ତାଙ୍କୁ ଜଣାନାହିଁ। ଏହି ବିଷୟଟି ସମ୍ବନ୍ଧରେ ତାହା ହିଁ ଅନ୍ୟତମ ସତ୍ୟ କଥା ଅଟେ। ସେ ମୋହର ବାକ୍ୟକୁ କଦାପି ଶୁଣିବ ନାହିଁ। ହଁ ପବିତ୍ର ଆତ୍ମା ସେପରି ଏକ ବିଷୟକୁ କହନ୍ତି, ଆପଣ ଯେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି, ସେପରି ଏକ ବାକ୍ୟକୁ ମୁଁ ତାଙ୍କୁ କହିବା ନିମନ୍ତେ ଯତ୍ନ କରିଥିଲି, ତଥାପି ସେ ତ ଏ ବିଷୟରେ କିଛି ହେଲେ ପଦକ୍ଷେପ ଗ୍ରହଣ କରିନଥିଲେ। ମୋର ଜୀବନରେ ଦେଖିଥିବା ଜଣେ ଅତି ଭୀରୁ ବ୍ୟକ୍ତି ସେ ହିଁ ଅଟନ୍ତି, ହଁ ତାହା ହିଁ ଅଟେ। ତଥାପି ମଣ୍ଡଳୀଟି ତାଙ୍କୁ ଜଣେ ରକ୍ଷକ, ବିଶପ ଏବଂ ସେପରି ପ୍ରତିଷ୍ଠିତ ପଦବୀରେ ଆସିତ କରିଅଛି। ପୁଣି ପ୍ରତ୍ୟେକ ବ୍ୟକ୍ତିଗଣ ତାହାର ଆଜ୍ଞାକାରୀ ହେଉଛନ୍ତି, ତାହାର କଥାକୁ ଶୁଣୁଅଛନ୍ତି। ତାପରେ କିପରି ଅବସ୍ଥାରେ ସୃଷ୍ଟି ହୋଇଥାଏ ଏହାକୁ ଆପଣମାନେ ବୁଝନ୍ତି କି? ସେମାନେ ସେଗୁଡ଼ିକୁ ସ୍ୱୀକାର କରିନେଇଥାନ୍ତି। ସେମାନେ ଏପରି ଏକ ଯନ୍ତ୍ରକୁ ସେଠାକୁ ନେଇ ଆସିଥାନ୍ତି ଯାହାକୁ ସେମାନେ ଦୂରଦର୍ଶନ ଯନ୍ତ୍ର ବୋଲି କହିଥାନ୍ତି। ପୁଣି ସେମାନେ ସେହି ଛୋଟ ପୁରୁଣା ଯନ୍ତ୍ରଟିକୁ ଖୋଲି ଦେଇଥାନ୍ତି। ପୁଣି ସେ ମହିଳାଗଣ ସାମ୍ନାକୁ ଚାଲି ଆସିଥାନ୍ତି, ଆଉ ଅଧିକ ବସ୍ତ୍ର ଗୁଡ଼ାକରେ ବିଭିନ୍ନ ଧରଣ ନମୁନା ଗୁଡ଼ିକୁ ପିନ୍ଧି ସେପରି ବ୍ୟବହାର କରିଚାଲିଥାନ୍ତି। ପୁଣି ଆପଣମାନେ ତ ଜାଣନ୍ତି ଆପଣମାନଙ୍କ କେତେକ କନ୍ୟାଗଣ ଯେପରି ବସ୍ତ୍ର ଗୁଡ଼ିକୁ ପିନ୍ଧନ୍ତି ତ ଓହୋ ନିଶ୍ଚିତ ରୂପେ ନୁହେଁ, ବୁଝନ୍ତି ତ, କହନ୍ତି ହଁ ସେମାନେ ଅଟନ୍ତି, ହଁ ସେମାନେ ଏହାକୁ ସେପରି ଭାବରେ ପିନ୍ଧୁଅଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ଉଦ୍ଦୀପନା ସଭା ନିମନ୍ତେ ଚିତ୍କାର କରୁଅଛନ୍ତି? ପିତା ସେମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ପ୍ରକୃତରେ ଏହାକୁ ଆବଶ୍ୟକ କରନ୍ତି? ସେମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ପ୍ରକୃତରେ ଉଚିତ ମାର୍ଗରେ ଗମନ କରୁଅଛନ୍ତି? ସେମାନଙ୍କ ପରି କେତେକ ବ୍ୟକ୍ତି ତ ଏପରି ଅଟନ୍ତି ସେମାନେ ବିଶ୍ୱସ୍ତ ହୋଇ ରହିପାରିବା ଅନୁସାରେ ସେମାନେ ବାକ୍ୟ ପ୍ରତି ନିଶ୍ଚିତ ଅଟନ୍ତି। ଅନ୍ୟମାନଙ୍କ ସମ୍ବନ୍ଧରେ ସେମାନଙ୍କ ନିମନ୍ତେ କଣ ଯେ କରାଯାଇ ପାରେ ତାହାକୁ ମୁଁ ଜାଣେ ନାହିଁ। ସେମାନେ ସେହି ସ୍ଥାନରେ ପୃଥକ ହୋଇ ରହିଅଛନ୍ତି। ସେହି ଅନ୍ୟ ବ୍ୟକ୍ତିଗଣ ଯେ କଣ କରୁଅଛନ୍ତି ସେମାନଙ୍କ ବିଷୟରେ ଆପଣମାନଙ୍କୁ ଜଣା ନାହିଁ କି? ସେମାନଙ୍କୁ ଥଟ୍ଟା ପରିହାସ କରୁଅଛନ୍ତି, କହୁଅଛନ୍ତି ସେମାନେ ମୂର୍ଖମାନଙ୍କ ଏକ ଦଳ ଅଟନ୍ତି। ଆଚ୍ଛା ତେବେ ତାହା ତ ତାଙ୍କୁ ଅସହ୍ୟ ପ୍ରକାର ଯନ୍ତ୍ରଣା ପ୍ରଦାନ କରିଥାଏ, କିନ୍ତୁ ଏତେବେଳେ ଏହା ତ ଦୃଶ୍ୟଟିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଅଛି। ବର୍ତ୍ତମାନ ସେହି ପିତା ଜଣକ ତାଙ୍କ ପୁତ୍ରଟି ଜଣେ ଉତ୍ତମ ସ୍ୱଭାବର ପୁଅ ଅଟେ ଏପରି କହିଥାନ୍ତି। ତାଙ୍କ ପିତା ପ୍ରକୃତରେ ସେଠାରେ ଯଥାର୍ଥ ରୂପେ ଏଠାରେ ଜଣେ ଶିକ୍ଷକ ରୂପେ ପରିଚିତ ଅଟନ୍ତି, ଆଉ ସେ ପବିତ୍ରାତ୍ମା ଅଟନ୍ତି। ସେ ପଚାରିଥିଲେ ପବିତ୍ର ଆତ୍ମାଙ୍କ ମାର୍ଗଟି କେଉଁ ଧରଣର ଅଟେ। ସେ କହିଥିଲେ ମୁଁ ସେ ପଥରେ ଯାତ୍ରୀ ହେବାକୁ ଯାଉଅଛି। ଶିକ୍ଷକ କହିଥିଲେ ମୁଁ ସେପରି ଅଟେ। ସନ୍ତାନ କହିଥିଲେ ମୁଁ ତୁମ ସହିତ ଉଚିତ ପ୍ରକାରେ ଗମନ କରିବି, ମୁଁ ତୁମ ସହିତ ଯଥାର୍ଥ ରୂପେ ଗମନ କରିବି। ଓହୋ, ହେ ମୋର ପୁତ୍ର, ମାତ୍ର ପର୍ବତ ମାଳା ତ ପଛରେ ରହିଅଛି, ଏହା ସତ୍ତ୍ୱେ ମୁଁ ଆପଣଙ୍କ ସହିତ ଗମନ କରିବି। ମୋର ଆପଣଙ୍କ ଉପରେ ପୂର୍ଣ୍ଣ ଆସ୍ଥା ରହିଅଛି। ଯଦି ବା ମୁଁ ଥକିଯାଏ ତେବେ ଆପଣ ନିଜ ହସ୍ତକୁ ବିସ୍ତାର କରିବେ, ପୁଣି ମୋତେ ସମ୍ଭାଳି ନେବେ। ମାତ୍ର ସେହି ପର୍ବତମାଳା ଉପରେ ସିଂହ ଗୁଡାକ ତ ବାସ କରି ରହିଅଛନ୍ତି, ସେଥିପାଇଁ କୌଣସି ପ୍ରକାରରେ ଭୟ କରିବାର ବିଷୟ ନାହିଁ। ଯେତେବେଳେ ପର୍ଯ୍ୟନ୍ତ ଆପଣ ମୋ ସଙ୍ଗରେ ରହିଅଛନ୍ତି, କୌଣସି ପ୍ରକାରରେ ଭିନ୍ନତର ପରିସ୍ଥିତିକୁ ସୃଷ୍ଟି କରିନଥାଏ, ତଥାପି ଆପଣଙ୍କ ସହିତ ମୁଁ ଉଚିତ ପ୍ରକାର ଗମନ କରିବି। ସେହି ସ୍ଥାନଟି ସମସ୍ତରେ ପରିପୂର୍ଣ୍ଣ ଅଟେ, ତାହା ତ ଖସଡ଼ା ପଥରର ପାହାଡ଼ ଅଟେ। ମୁଁ ସେଥିପାଇଁ କିଛି ପରବା କରେ ନାହିଁ। ଯେତେବେଳେ ପର୍ଯ୍ୟନ୍ତ ଆପଣ ମୋର ହସ୍ତ ଗୁଡାକୁ ଶକ୍ତ କରି ଧରି ରହିଅଛନ୍ତି, ମୁଁ ଆପଣଙ୍କ ସହିତ ନିର୍ଭୟ ଚାଲିବି, ମୁଁ ଆପଣଙ୍କ ସହିତ ଉଚିତ ପ୍ରକାର ଗମନ କରିବି। କଣ ଯେ ଘଟିଥାଏ ତାହା ଆପଣ ଜାଣନ୍ତି କି? ଆପଣଙ୍କ ପିତା ଠିକ ସେହି ପ୍ରକାର ଭାବରେ କରୁଥିଲେ, ତାହାକୁ ଧ୍ୟାନ ଦିଅନ୍ତୁ। ଆଜ୍ଞା, ହଁ, ତାହା ଉତ୍ତମ ବିଷୟ ଅଟେ। ସେଠାକାର ପାହାଡ଼ ଉପରେ ଚଢି ଯାଆନ୍ତୁ। ଓହୋ, ସେପରି କହିଥିଲେ, ହେ ପିତା, କଣ ଯେ ଘଟଣା ଘଟେ ତାହା ଆପଣ ଜାଣନ୍ତି କି? ଆପଣଙ୍କ ପୁଅ ତ ସେହିପରି ସ୍ୱଭାବ ବିଶିଷ୍ଟ ପୁରାତନ ଗୋଷ୍ଠୀର ପିଲାମାନଙ୍କ ପରି ଜଣେ ଅଟେ। ସେ ତ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ସ୍ୱଭାବ ବିଶିଷ୍ଟ ଏକ ପୁତ୍ର ଅଟେ। ପ୍ରତିଟି ଶବ୍ଦ ଯାହାକି ଆପଣ କହିଥାନ୍ତି ସେ ସେଥିପାଇଁ ଆମେନ୍ ବୋଲି କହିଥାଏ। ମୁଁ ସେଦିନ ତାକୁ ବାଇବଲ ମଧ୍ୟ ଦେଖାଇବା ନିମନ୍ତେ କହିଥିଲି ଯେ ଯେଉଁ ସ୍ଥାନ ଉପରେ ଲିଖିତ ହୋଇଥିଲା ଯେ ଯୀଶୁ ଖ୍ରୀଷ୍ଟ କାଲି ଆଜି ଚିରଦିନ ସମାନ ଅଟନ୍ତି, ସେ ଯେ ଏଥିପାଇଁ କଣ କହିଥିଲା ତା ଆପଣ ଜାଣନ୍ତି କି? ସେ ତ ଚିତ୍କାର କରି ଉଠିଥିଲା, ପୁଣି ଆପଣ ହସ୍ତକୁ ଉପରେ ଉଠାଇ ଦେଇଥିଲା, ଆଉ ଏପରି କହିଥିଲା, ହାଲେଲୁୟା, ଆମେନ୍। ଓହୋ, ପୁଣି ଏଠାରେ ଯେ ସେପରି କଥିତ ହୋଇଥିଲା ତାହା ତ ଆପଣ ଜାଣନ୍ତି। ଆପଣ ଜାଣନ୍ତି ଯେ ଯେଉଁ ସ୍ଥାନ ଆପଣ ଏପରି କହିଥିଲେ ସେହି କାର୍ଯ୍ୟ ଗୁଡାକ ସେ କରିବ, ଯେଉଁ ସମସ୍ତ କାର୍ଯ୍ୟ ମୁଁ କରିଅଛି। ପୁଣି ଯେ ମୋତେ ବିଶ୍ୱାସ କରେ, ମୁଁ ଯେଉଁ କର୍ମ ଗୁଡ଼ିକ କରିଅଛି ସେ ମୋତେ ସେହି କର୍ମ ଗୁଡ଼ିକ କରିବ। ହଁ, ମୋର ପୁତ୍ରକୁ ତାହା ଲେଖୁଥିବା ବିଷୟକୁ ମୁଁ ସ୍ମରଣ କରିଥାଏ। ହଁ, ତାହାକୁ ଲେଖୁଥିବାର ମୁଁ ସ୍ମରଣ କରିଥାଏ। ହେ, ଯେତେବେଳେ ତାହାକୁ ଲେଖୁଥିଲେ ହେ ତ କେବଳ ଚିତ୍କାର କରୁଥିଲେ, ପୁଣି ଉପରକୁ ଓ ତଳକୁ ହୋଇ ଡେଇଁଥିଲେ, ପୁଣି ହେ ପ୍ରଭୁ ହାଲେଲୁୟା ଏପରି ଚିତ୍କାର କରି ଉଠିଥିଲେ। ଜଗତର ସକଳ ପ୍ରକାରର ବାସନା ଗୁଡ଼ିକୁ ସେଠାରୁ ଦୂରେଇ ଦିଅନ୍ତୁ, ମୋତେ ସେପରି ଧରଣର ବ୍ୟକ୍ତିଟିଏ କହିପକାନ୍ତୁ। ଆଜ୍ଞା, ହଁ, ତାହା ହିଁ ଅଟେ। ସେହି ସେପରି ଅନ୍ୟ ଧରଣର କାର୍ଯ୍ୟ ଗୁଡ଼ିକ ମଧ୍ୟ ଅଟେ ଯାହାକି ସେ କରିଥିଲେ। ଓହୋ, ପିତା ଏପରି ମଧ୍ୟ କହିଥିଲେ, ସେପରି ପୁତ୍ରଟି ନିମନ୍ତେ ମୁଁ ଅତ୍ୟନ୍ତ ଗର୍ବିତ ଅଟେ, ତାହା ତ ଏକ ଉତ୍ତମ ଧରଣର ସ୍ୱଭାବର ପୁତ୍ର ଅଟେ। ଆଚ୍ଛା, ତେବେ କିଛି ବର୍ଷ ପାଇଁ ତା ଉପରେ ତଥାପି ଆଖି ରଖିଥାନ୍ତୁ, ସେ ଯେ କିପରି ବଢିଥାଏ ତାହାକୁ ଲକ୍ଷ୍ୟ କରି ରହିଥାନ୍ତୁ, ତଥା ସେ ଯେ କିପରି ଭାବରେ ଉନ୍ନତି କରିଥାଏ ତାହାକୁ ମଧ୍ୟ ଲକ୍ଷ୍ୟ କରି ରହିଥାନ୍ତୁ। କିଛି ବର୍ଷ ପରେ ନିର୍ଦ୍ଧାରିତ ବର୍ଷ ଯେତେବେଳେ ବିତି ଯାଇଥାଏ ତତ୍ପରେ ସେ କିପରି ଧରଣର ଅନୁଭୂତିକୁ ଲାଭ କରିଥାଏ? କିଛି ବର୍ଷ ପରେ ନିର୍ଦ୍ଧାରିତ ବର୍ଷ ଯେତେବେଳେ ଆସିଥାଏ ତତ୍ପରେ ସେ କଣ ହୋଇଥାଏ? ଓହୋ, ବିସ୍ମୟଜନକ, ଏପରିକି ସେ ଅନୁଗ୍ରହରେ ବଢୁଅଛି। ଓହୋ, ବିସ୍ମୟକର, ସେ ତ କାଠ ଗୁଡାକ କାଟୁଅଛି। ଓହୋ, କି ଆଶ୍ଚର୍ଯ୍ୟ ବିଷୟ, ସେ ତ କାଠ ଗୁଡାକ କାଟୁଅଛି। ମୁଁ ଆପଣଙ୍କୁ କହୁଅଛି, ସେ ତ ପ୍ରକୃତରେ କାହିଁକି ସେ ସେହି ମେଷ ଗୁଡାକୁ କଢାଇ ନିଅନ୍ତି, ପୁଣି ଆପଣ ଯେପରି ରକ୍ଷା କରିଥାନ୍ତି ଠିକ ସେହିପରି ସେ ମଧ୍ୟ ତାହାକୁ ରକ୍ଷା କରିଥାଏ। ସେଗୁଡ଼ିକୁ କଦାପି ନଳ ଘାସ ଖାଇବାକୁ ଦେଇନଥାଏ, ସେ ସେମାନଙ୍କୁ ଟାଙ୍ଗରା ଘାସ ଗୁଡାକ ମଧ୍ୟ ଦେଇନଥାଏ। ଯେତେବେଳେ ସେମାନେ ଆସି ଚାରିଆଡ଼କୁ ଘେରି ଯାଇଥାନ୍ତି, ପୁଣି କହିଥାନ୍ତି ଆମମାନେ ମଣ୍ଡଳୀ ଗୁଡାକ ସହିତ ସହଭାଗିତା ରଖିବାକୁ ଇଚ୍ଛା କରୁ, କହିଥାନ୍ତି ତୁମମାନେ ଆପଣଙ୍କର ମୁଖ ବନ୍ଦ କର, ତୁମେ ତାହା ଆବଶ୍ୟକ କର ନାହିଁ। ଆଜ୍ଞା, ନୁହେଁ, ତୁମମାନେ ଯାହା ଆବଶ୍ୟକ କରିଥାଅ ତାହା ଏହି, ତୁମମାନେ ସମସ୍ତେ ମନ ପରିବର୍ତ୍ତନ କର, ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆପଣମାନଙ୍କ ପାପ କ୍ଷମା ନିମନ୍ତେ ବାପ୍ତିଜିତ ହୁଅ, ପୁଣି ତୁମମାନେ পবিত্র আত্মাঙ্কর বরদান লাভ করিব। আজ্ঞা হ্যাঁ, তাহাই অটে যা কি সে তুমি প্রকৃতরে কম সেপরি কহিছিল কি? আজ্ঞা হ্যাঁ, নিশ্চিত রূপে সেপরি কহিছিলি। আচ্ছা তবে তাহাই সেইপরি হবার অটে যেপরি কি মু লিখিছিলি, তাহাই সেপরি ধরে এক বাক্য অটে যা কি সে কহিছিলে। আরে বা, আজ্ঞা হ্যাঁ সেপরি হি অটে। সেমান মধ্যে জনে কহিছিলে, তুমমানে যেতেবে পর্যন্ত উর্ধ্ব শক্তি প্রাপ্ত হই না হও, সেতেবে পর্যন্ত জেরুসাল মধ্যে অপেক্ষা করে থাও, তোমার উপরে পবিত্র আত্মা অবতীর্ণ ন হওয়া পর্যন্ত তেপে অপেক্ষা করে রুহ। সে আসিলে তোমাকে জেরুসালামে, জিহুদিয়ারে, পুনি সমরণরে, আর জগত শেষ প্রান্ত পর্যন্ত মোহর সাক্ষী করিবে। সেই বাক্যটি সে সেতু পাঠ করে সে হালিলিয়া কহি চিৎকার করে উঠলে, পুনি কহিলে তাহি সেই বাক্যটে যা কি আমাদের মধ্যে আবশ্যক করে থাও। সে যে কোন কইথান্তি তা সে বিষয়ে আপনার জনা আছে কি? সেমানে ইয়াকু লাভ কলা উত্তরে সে তো ইয়াকু উচিত প্রকারে লাভ করিথান্তি, তাহি সবকিছি অটে, সেগুলিকর সহিত বিশ্বস্ত হই তৎপরেশ রহিথান্তি। পুনি সেমানে এই বাক্যকু যেতেবেলে অসফল করিদেবা পাই ইচ্ছা করিথান্তি, সেতেবেলে সে কহিথান্তি আরে হে আরে হে, টিকে অপেক্ষা কর অপেক্ষা কর, কিছু কর নিমন্ত অপেক্ষা কর। ছাগল গুড়াক তো সেপরি ব্যবহার করিথান্তি, মাতা মেষ গুড়াক সেপরি করিনথান্তি, দেখন্তি তো বুঝন্তি তো, সেমানে ইয়াকু লাভ করা উত্তরে। ওহো, কেতেবেলে কেমিতি সেমানে তাঙ্ক প্রতি কিছুটা বিপদগামীর স্বভাব দেখাইথান্তি, অবাধ্য মধ্যে হইথান্তি, তথাপি অতি করুণাময় হই সেমান পিঠিরে ধীরে ধীরে থাপুড়াই দেই কহিথান্তি, কিছু খেলা নিমন্তে কেবল অপেক্ষা করে ধুব, টিকিয়ে 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 অপেক্ষা করে ধুব, এহা উত্তম ধরনের ব্যবহারটি নুহে। সেই মেষগণকু কিপরি হওয়া যে আয়ত্ত করা যাই পারে তাহা সে জানন্তি। মহাশয়গণ, মু আপমানকু সেদিপতি হি প্রতিশ্রুতি দেই কহুছি, এহা যে কিপরি ধরনের বিষয় অটে তা আপনারা বুঝন্তি কি? অমুক অমুক আর্চ বিশপঙ্কু মু দেখিছি যে তাঙ্কে পুলি কহিছিলে যে সে তাঙ্ক স্বরকু যাই পারন্তি নাহিঁ, কিংবা আরাধনার সভাটিকু সঞ্চারিত মধ্যে করিপারন্তি নাহিঁ, তথাপি আপনারা জানন্তি যে মু তাঙ্কু কিছুটা উৎসাহ দেই জানা দেইছিলি, মু কইছিলি সেটাকু যাও, দেখন্তি তো যদি সেই টেপ গুড়াকু মু লাভ করিথান্তি, পুলি সেমানকু যিবা নিমন্তে যদি তুমি সেমানকু সুযোগ দেই নথান্ত, তথাপি যে কোনসি রূপে সেমানে যাইথান্তে। এঠার স্থিত সহরাঞ্চল গুড়িকু চালি যাইথিলে, পুনি কহিথিলে আচ্ছা তেবে আমানে সাহায্য করিব না, পুনি শয়তান যে সেই স্থানে যে উপস্থিত হয়ে যাই সে বিষয়টি আপন মানে জানতে কহিল, মু তাঙ্কু সহর মধ্যে বাহার করে নেই পারে, সে বিষয়ে মু তোমাকে সহিত বাজি রাখিবি, মু কহিলি ইয়াকু করি পারে না, তাঙ্কু যা নিমন্তে মু যদি নির্দেশ দিয়ে সে নিশ্চয় যাব, সে যে নিশ্চয় যাবে সে বিষয়ে মু তো সহিত বাজি রাখিবি, নুহে 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 সেপরি মু তাকু কহিবি, মু সেটা চালি যাবি, পুনি কহিবি এতে মোহর সকল এজেন্ট কন, তুমি সমস্তে একত্রিত ভাবে গোটে স্থানে একাঠি হো, সেটা সুদ্ধ সেই পুরাতন ধর্মান্ধ গুড়ি মধ্যে গোটে সুদ্ধা তুমি আবশ্যক করে নথাও, পুরাতন সেই অলৌকিক ধরনের সুস্থতাকারী শক্তির কার্যকু পবিত্র আত্মাঙ্ক পরি পবিত্র আত্মাঙ্কর সেই পুরাতন বিচারধারাকু আবশ্যক করে নথাও। বর্ষ বর্ষ ধরে অনেক বর্ষ পূর্বরু এগুড়িকর শিক্ষা তো গত হয়ে সারি অছি, প্রেরিতমানঙ্ক যুগরু সেগুলিকে বিতি সারি অছি, তার কোনসি শক্তি যে আর রহি নাহি সে বিষয়ে তুমি জানো, সেঠারে সেপরি লাভজনক নুহে। সেমানকু সেই পুরাতন কালে শিক্ষাগুড়ি পুনি সেপরি ধরনের অন্যান্য বিষয়গুড়ি শিখাইবা নিমন্তে সেমানে যত্ন করুছন্তি, সেমানে সেমানে এপরি কহিথান্তি, তথাপি কোন যে ঘটিথাই বলি আপনার জানা কি? যে কোনসি প্রকার হেউ না কাহিঁকি সে সেই স্থানকু যাইছিলাম, সেটাকু অতি সহজ ভাবে যাইছিলাম, পুনি তার অযোগ্য ধরনের মত গুড়াকু সেঠারে বুণিবাকু আরম্ভ করে দেইছিলাম, পুনি সেই স্থানরু যে কোন সৃষ্টি হইতলা তাহাকু আপনার জানন্তি কি? তে মেষগুড়াকু সেগুড়াকু ভোজন করিয়াকু আরম্ভ করে দেইছিলে, সেমানে যেপরি হুষ্টপুষ্ট হই পারন্তি, যেপরি বলবান হই পারন্তি, যেপরি কার্য সে করিথিলে, আগে হ সেপরি হি অটে। সেমানে আরোগ্যতর সভাগুড়িকু যেতেবেলে করুথিলে, পুনি আপন জানন্তি কেতেক যুবক শ্রেণীয় ব্যক্তিগণ আরম্ভ করে দেইথান্তি, কাহিঁকি সেমানে লক্ষ্য করিথান্তি যে সেপরি ধরনের অসত্য বাক্য গুড়াকর অকর্মণ্য শিক্ষা গুড়ি সেমানে যদি লাভ করন্তি, সেমানে এহা যদি এহা সহ যদি যে কোন করুছন্তি তাহাকু যদি আপন মানে ବିସ୍ମୟ ପ୍ରକାଶ କରିବେ। ଏହା ଏପରି ରୁଚିକର ବିଷୟ ଥିଲା ଯେ ସେମାନେ ପଡ଼ୋଶୀଙ୍କ ନିକଟକୁ ଦୌଡ଼ି ଚାଲିଯାଇଥିଲେ, ପୁଣି କହିଥିଲେ ଏହାକୁ ଗ୍ରହଣ କରିନିଅନ୍ତୁ, ଏହାକୁ ଗ୍ରହଣ କରିନିଅନ୍ତୁ। ସାନ ସାନ ପିଲାଗୁଡ଼ିକ ଏଗୁଡ଼ିକୁ କହିଥାନ୍ତି କି? ଆଜ୍ଞା ହଁ, ସେପରି ଅଟେ। ଠିକ୍ ସେହିପରି ଭାବରେ ତାହା ହିଁ ସେହି ସ୍ଥାନରେ ପରିଚିତ ଅଟେ, ଏଠାରେ ଠିକ୍ ଏହି ସ୍ଥାନରେ ଅବସ୍ଥିତ ଅଟେ, ଏହା ଠିକ୍ ଏହି ସ୍ଥାନରେ ପ୍ରକାଶିତ ଅଟେ। ଦେଖନ୍ତୁ ବର୍ତ୍ତମାନ କେବଳ ମନ ପରିବର୍ତ୍ତନ କରନ୍ତୁ, ଆପଣ ମନ ମଧ୍ୟରେ ପ୍ରତ୍ୟେକ ଜଣ ସେପରି କରନ୍ତୁ, ପୁଣି ଯୀଶୁଖ୍ରୀଷ୍ଟ ନାମରେ ପ୍ରତିଷ୍ଠିତ ହୁଅନ୍ତୁ, ଆଉ ଆପଣମାନେ ପବିତ୍ରାତ୍ମାଙ୍କ ବରଦାନକୁ ଲାଭ କରିବେ। ଏହା ସେହି ସମସ୍ତ ନିମନ୍ତେ ଅଟେ ଯେଉଁମାନେ ଇଚ୍ଛା କରିବେ ତାଙ୍କୁ ଏହି ସ୍ଥାନକୁ ଆସିବାକୁ ଦିଅନ୍ତୁ। ପୁଣି ବାଇବଲ ଯେ ଏଠାରେ କଣ କହିଅଛି ତାକୁ ବୁଝିବା ନିମନ୍ତେ ତାଙ୍କୁ ଏହି ସ୍ଥାନକୁ ଆସିବାକୁ ଦିଅନ୍ତୁ। ଦେଖନ୍ତି ତ, ଆଉ ସେମାନେ ଏହି ସ୍ଥାନରେ ବର୍ତ୍ତମାନ ଆମୋଦ ପ୍ରମୋଦରେ ଏକ ପ୍ରକାର ସମୟକୁ ଉପଭୋଗ କରୁଅଛନ୍ତି। ଓହୋ, ସେହି ଜଣଙ୍କ ତ ମୋହର ପୁତ୍ର ଅଟେ, ସେହି ଜଣଙ୍କ ତ ମୋହର ପୁତ୍ର ସନ୍ତାନଟି ଅଟେ। ଆଚ୍ଛା, ତେବେ ସେ ଯେ ଖୁବ୍ ଦୃଢ ମନା ଅଟେ ଏପରି ଆପଣ ବିଚାର କରିଥାନ୍ତି କି?
ହଁ,
ନିଶ୍ଚିତ ରୂପେ ସେପରି କହିଥାଏ, ପବିତ୍ର ଆତ୍ମା ଏପରି କହିଥିଲେ। ମୁଁ ତାକୁ ପରୀକ୍ଷା କରି ଦେଖିସାରି ଅଛି ପୁତ୍ର, ମୁଁ ତାକୁ ଏହିପରି ଭାବରେ ସେହିପରି ଭାବରେ ପରୀକ୍ଷା କରିଥିଲି, ମୁଁ ତାକୁ ପୀଡ଼ାରେ ଶଯ୍ୟାଶାୟୀ କରିଥିଲି, ମୁଁ ତାକୁ ଦୁଃଖ ଯନ୍ତ୍ରଣା ମଧ୍ୟ ଦେଇ ଗତି କରାଇଥିଲି, ମୁଁ ତାକୁ ଠୋକର ଖୁଆଇଥିଲି। ପୁଣି ଶୟତାନ ତା ପ୍ରତି ଯେତେ ଗୁଡ଼ିଏ ମନ୍ଦ ବ୍ୟବହାର କରିପାରେ ସେସବୁ କରିବା ନିମନ୍ତେ ମୁଁ ତାକୁ ସୁଯୋଗ ଦେଇଥିଲି, ଏହା ସତ୍ତ୍ୱେ ସେ ଅତି ସଫଳତା ସହିତ ସେସବୁରୁ ଉତ୍ତୀର୍ଣ୍ଣ ହୋଇଥିଲା, ସେ ତ ତଥାପି ଦୃଢ଼ ହୋଇ ରହିଥିଲା। ଦେଖନ୍ତୁ, ସେହି ସମସ୍ୟା ଗୁଡ଼ିକରୁ ପୁଣି ଉତ୍ତୀର୍ଣ୍ଣ ହୋଇଯାଇଥିଲା, ମୁଁ ତାହାକୁ ରୋଗଗ୍ରସ୍ତ କରି ପକାଇଥିଲି, ମୁଁ ଏହା ତାହା ଏପରି ଅନେକ ଗୁଡ଼ିଏ ପରୀକ୍ଷା କରିଥିଲି, ମୁଁ ତାକୁ ଚିକିତ୍ସାଳୟରେ ଭର୍ତ୍ତି କରାଇ ଦେଇଥିଲି, ମୁଁ ତାକୁ ସେପରି ପରିସ୍ଥିତି ମଧ୍ୟକୁ ଟାଣି ଆଣିଥିଲି, ମୁଁ ତା ପ୍ରତି ଏହି ଅପଦକୁ ସେହି ଅପଦକୁ ଆଣିଥିଲି, ମୁଁ ତାର ପତ୍ନୀଙ୍କୁ ତାର ବିରୁଦ୍ଧରେ ଉଠାଇଥିଲି, ମୁଁ ତାର ପ୍ରତିବାସୀଗଣଙ୍କୁ ତାହା ବିରୁଦ୍ଧରେ ଉଠାଇଥିଲି, ମୁଁ ସବୁକିଛି ପରିସ୍ଥିତି ଗୁଡ଼ାକୁ ତ ଅବ୍ୟବସ୍ଥାପିତ କରି ପକାଇଥିଲି, ତଥାପି ସେଗୁଡ଼ିକ ତ କାଣିଚେ ସୁଦ୍ଧା ତାହାକୁ ଭିନ୍ନ ମତ ପୋଷଣ କରାଇପାରିନଥିଲେ। କହିଥିଲା ଯଦି ସେ ମୋତେ ବଦ୍ଧ କରି ପକାନ୍ତି, ଏହା ସତ୍ତ୍ୱେ ମୁଁ ତାଙ୍କ ଉପରେ ଭରସା କରି ରହିଥିବି, ମୁଁ ତାର ପରିବାରକୁ ସଂହାର କରିଥିଲି, ମୁଁ ସେହି ବିଷୟକୁ ହରଣ କରି ନେଇଥିଲି, ମୁଁ ଏହାକୁ ସମ୍ପନ୍ନ କରିଥିଲି, ମୁଁ ସେହି ସକଳ ପ୍ରକାର ଦୁର୍ଘଟଣା ଗୁଡ଼ିକୁ ଘଟାଇଥିଲି, ଏହା ତାହା ସେପରି ଘଟଣାଗୁଡ଼ିକୁ ଘଟାଇଥିଲି, ଏହା ସତ୍ତ୍ୱେ ସେ ସୁସ୍ଥିର ହୋଇ ରହିଥିଲା। ଯଦିଓ ସେ ମୋତେ ବଦ୍ଧ କରି ପକାନ୍ତି, ତଥାପି ମୁଁ ତାଙ୍କର ସେବା କରିବି, ସେ ମୋର ଅଂଶଧନ ଅଟନ୍ତି, ଏପରି କହିଥିଲା।
ଓହୋ, ଆଚ୍ଛା, ତେବେ ମୁଁ ଏପରି ବିଶ୍ୱାସ କରିକି ଯେ କୌଣସି ଏକ ବିଶେଷ ସ୍ଥାନକୁ ଆମମାନଙ୍କୁ ଅବଶ୍ୟ ତାଙ୍କୁ ଡାକିବାକୁ ଅଛି, ପୁଣି ତାଙ୍କୁ ପୋଷ୍ୟପୁତ୍ରର ଅଧିକାରକୁ ଦେବାକୁ ଅଛି। ଏତେବେଳେ ପୁରାତନ ନିୟମରେ କେହି ଜଣେ ପିତା ଯେତେବେଳେ ଏପରି ବୁଝୁଥିଲେ ଯେ ତାଙ୍କ ପୁତ୍ରଟି ଯୋଗ୍ୟତାର ବୟସରେ ପଦାର୍ପଣ କରିଥିଲା ବୋଲି, ପୁଣି ପୋଷ୍ୟପୁତ୍ର ଗ୍ରହଣର ଯୋଗ୍ୟ ଅବସ୍ଥାକୁ ସେ ଉପସ୍ଥିତ ହୋଇପାରିଥିଲା ବୋଲି, ସେତେବେଳେ ସେ ତ ସନ୍ତାନଟି ହୋଇ ଜାତ ହୋଇଥିଲେ, ତଥାପି ସେ ତ ସେତେବେଳେ ପୁତ୍ରଟି ମାତ୍ର କହିଥିଲେ, ତଥାପି ସେ ଏକ ଶିଶୁ ସନ୍ତାନଠାରୁ ବୋଲି ଅଧିକ କିଛି ନଥିଲେ। ପୁଣି ଯେତେବେଳେ ପର୍ଯ୍ୟନ୍ତ ସେ ଉଚିତ ବୟସରେ ପଦାର୍ପଣ ନ କରନ୍ତି, ପୁଣି ଆପଣଙ୍କୁ ଯୋଗ୍ୟ ସନ୍ତାନଟେ ବୋଲି ନ ଦେଖାନ୍ତି, ସେତେବେଳେ ପର୍ଯ୍ୟନ୍ତ ସେ ଜଣେ ସାଧାରଣ ଶିଶୁ ସନ୍ତାନଠାରୁ ଅଧିକ କିଛି ବୁଝା ଯାଇ ନଥାନ୍ତି, ତତ୍ପରେ ଯାଇ ସେ ତାହାକୁ ଏହି ଅଧିକାରକୁ ପ୍ରଦାନ କରିଥାନ୍ତି ଓ ସେ ଏହାର ଅନ୍ତର୍ଭୁକ୍ତ ହୋଇଥାନ୍ତି। ହେ ମଣ୍ଡଳୀ, ଆମେ ଏତେବେଳେ ଏହି ସ୍ଥାନରେ ଉପସ୍ଥିତ ଅଟୁ, ଆପଣମାନେ ପ୍ରସ୍ତୁତ ଅଟନ୍ତି କି? ଏହା ତ କିଛିଟା ବିଳମ୍ବ ହୋଇସାରିଅଛି, ପ୍ରତ୍ୟେକ ଆପଣମାନଙ୍କର ଅଙ୍ଗୁଳି ଗୁଡ଼ାକୁ ବେଦନାଗ୍ରସ୍ତ କରନ୍ତୁ, ଆପଣ ଆତ୍ମାକୁ ଆଘାତ ପ୍ରଦାନ କରନ୍ତୁ, ପୁଣି କେବଳ କିଛି କ୍ଷଣ ନିମନ୍ତେ ଆପଣମାନଙ୍କର ହୃଦୟ ଗୁଡ଼ିକୁ ଅଧିକାର କରି ରଖିଥାନ୍ତୁ, ବୁଝନ୍ତି ତ? ଏତେବେଳେ ଆମମାନେ ମଣ୍ଡଳୀକୁ ଅବସ୍ଥାନ କରିବାକୁ ଯାଉଅଛୁ, ପୁଣି ମଣ୍ଡଳୀଟି ଯେତେବେଳେ ସେହି ସ୍ଥାନରେ ଉପନୀତ ହୋଇଥାଏ, ସେ କହିଥାଏ, ହେ ମନସ୍ୱର ସନ୍ତାନଗଣ, ତୁମମାନେ ସେହି ସ୍ଥାନର ଅଧିବାସୀଗଣ ଅଟ, ହେ ଇଫ୍ରାଇମର ସନ୍ତାନଗଣ, ତୁମମାନେ ଏହି ସ୍ଥାନ ଅଧିକାରୀ ଅଟ। ତତ୍ପରେ ଏକ ନିଶ୍ଚିତ ସ୍ଥାନକୁ ସେ ସେମାନଙ୍କୁ ନେଇଯାଇଥାନ୍ତି, ପିତା ହିଁ ସେପରି କରିଥାନ୍ତି, ପୁଣି ଠିକ୍ ସେହିପରି ଭାବରେ ସେ ତାହାକୁ ଏକ ଉଚ୍ଚାସନରେ ଆସିତ କରିଥାନ୍ତି, ପୁଣି ସେ ଏକ ଉତ୍ସବର ଆୟୋଜନ କରିଥାନ୍ତି, ପୁଣି ସେମାନେ ଚତୁର୍ଦ୍ଦିଗରେ ଆସି ସେଠାରେ ରୁଣ୍ଡ ହୋଇଥାନ୍ତି। ତତ୍ପରେ ସେପରି କହିଥାନ୍ତି, ଏହି ଜଣଙ୍କ ଯେ ମୋର ପ୍ରିୟ ସନ୍ତାନ ଅଟେ ତାହା ତୁମମାନେ ସମସ୍ତେ ଯେପରି ଜାଣିପାର ଏହା ମୁଁ ଇଚ୍ଛା କରେ, ପୁଣି ମୁଁ ମୋର ପୁତ୍ରକୁ ପୋଷ୍ୟପୁତ୍ର ଗ୍ରହଣ କରି ନେଇଥାଏ, ପୁଣି ଆଜିଠାରୁ ତୁମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କ ନିମନ୍ତେ ମୁଁ ଇଚ୍ଛା କରିଥାଏ ଯେ ତାହାର ନାମଟି ମୁଁ ତାହାକୁ ପରିଧାନ କରାଇଥିଲି,
ତାହାକୁ ଏକ ବିଶେଷ ପ୍ରକାରର ପୋଷାକର ସହିତ ବସ୍ତ୍ରାନ୍ୱିତ କରାଇଥିଲି। ପୁଣି ମୁଁ ତୁମମାନଙ୍କୁ ଏହି କଥା ଜଣାଇ ରଖିବାକୁ ଚାହେଁ ଯେ ଚେକ୍ ଉପରେ ମୋର ନାମଟି ଯେତେ ଗୁରୁତ୍ୱ ପ୍ରଦାନ କରିଥାଏ ତାହାର ନାମଟି ମଧ୍ୟ ଠିକ ସେତିକିଟି ଗୁରୁତ୍ୱ ରଖିଥାଏ। ସେ ମୋର ସନ୍ତାନ ଅଟେ। ମୁଁ ମୋର ପରିବାର ମଧ୍ୟରେ ତାହାକୁ ପୋଷ୍ୟପୁତ୍ର ଅଧିକାର ଦେଇ ଗ୍ରହଣ କରିଅଛି। ଯଦିଓ ସେ ମୋ ପରିବାର ମଧ୍ୟରେ ଦିନେ ଜନ୍ମଗ୍ରହଣ କରିଥିଲା, ତଥାପି ସେ ଏତେବେଳେ ମୋର ଏକ ଯୋଗ୍ୟ ସନ୍ତାନ ହୋଇଅଛି। ପବିତ୍ର ଆତ୍ମାଙ୍କୁ ଲାଭ କରିବା ସମୟରୁ ସେ ମୋର ପୁତ୍ର ରୂପେ ପରିଚିତ ହୋଇ ଆସିଅଛି। ମାତ୍ର ଏତେବେଳେ ଅଧିକାର ସହିତ ମୁଁ ତାହାକୁ ଯଥାସ୍ଥାନରେ ସ୍ୱୀକୃତି ସହିତ ଅବସ୍ଥାନ କରିବାକୁ ଯାଉଅଛି। ସେ ଯାହା କିଛି ସିଦ୍ଧାନ୍ତ ଗ୍ରହଣ କରିଥାଏ ନା କାହିଁକି ତାହା ହିଁ ସ୍ୱୀକାର ଯୋଗ୍ୟ ସିଦ୍ଧାନ୍ତ ଅଟେ। ସେ ଯାହା କିଛି ଗ୍ରହଣ କରିଥାଏ କାହିଁକି ତାହା ହିଁ ସତ୍ୱାଧିକାରର ବିଷୟ ଅଟେ। ସ୍ୱୀକାର ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯଦି ତୁମମାନଙ୍କର ବିଶ୍ୱାସ ଥାଏ ଆଉ ତୁମମାନେ ସନ୍ଦେହ ନ କର, ତେବେ ଏହି ଡିମିରି ଗଛକୁ ଏଠାରେ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ତାହେଲେ ତାହା ଘଟିବ। ପୁଣି ତୁମମାନେ ଯାହା ମାଗିଥାଅ ତାହା ପାଇବ ଯଦି ବିଶ୍ୱାସ କର, ତେବେ ତୁମମାନଙ୍କ ପ୍ରତି ତାହା ଘଟିବ। ବୁଝନ୍ତି ତ, ଆପଣଙ୍କର ସ୍ଥିତି ଏହିଠାରେ ଅବଗତ ଅଟେ। ଆପଣଙ୍କ ଅବସ୍ଥାଟି ସେହିପରି ଧରଣର ହିଁ ଅଟେ। ବୁଝନ୍ତି ତ, ସେ ମୋର ପୁତ୍ର ଅଟେ। ତାହା ଯେ ପୁଷ୍ୟପୁତ୍ର ଗ୍ରହଣ ଅବସ୍ଥା ଅଟେ, ଏହାକୁ କେତେ ଜଣ ପ୍ରକୃତିରେ ବୁଝନ୍ତି, ଅର୍ଥାତ୍ ତାହା ଯେ ଏପରି ଏକ ସନ୍ତାନ ପ୍ରମାଣକୁ ସେ ଦେଲା ଉତ୍ତରେ ସେମାନେ ଏହି ପୁତ୍ରକୁ ସ୍ୱୀକାର କରିନେଇଥାନ୍ତି। ପୁତ୍ରଟିକୁ ସ୍ୱୀକୃତି ପ୍ରଦାନ କରିବା ବିଷୟକୁ କେହି ଜଣେ ବ୍ୟକ୍ତି କଦାପି ପାଠ କରିଛନ୍ତି କି? ପୁଣି ଆପଣ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ପରମେଶ୍ୱର ପିତା ରୂପାନ୍ତରିତ ପାହାଡ଼ ଉପରେ ଯେତେବେଳେ ନେଇଯାଇଥିଲେ, ସେଥିରେ ସେ ମଧ୍ୟ ସେହି ସମାନ ଧରଣର କର୍ମ କରିଥିଲେ। ସେ ତ ପର୍ବତର ଉପରକୁ ପିତର, ଯାକୁବ ଓ ଯୋହନଙ୍କୁ ସଙ୍ଗରେ ନେଇଥିଲେ। ଜଗତର ସେହି ତିନି ଜଣ ସାକ୍ଷୀ ସେମାନେ ହିଁ ଥିଲେ। ସେଠାରେ ପର୍ବତ ଉପରେ ସେମାନେ ଠିଆ ରହିଥିଲେ। ପୁଣି ମୋସା, ଏଲିୟ ଏବଂ ଯୀଶୁ ସେଠାରେ ଉପସ୍ଥିତ ଥିଲେ, ଆଉ ସେମାନେ ସେହି ପର୍ବତ ଉପରେ ଯାଇ ଠିଆ ହୋଇଥିଲେ। ପୁଣି ସର୍ବପ୍ରଥମ ଘଟଣାଟି ବିଷୟରେ ଆପଣ ଜାଣନ୍ତି କି? ସେମାନଙ୍କ ସମ୍ମୁଖରେ ଯୀଶୁ ଯେ ମହିମାନ୍ୱିତ ହୋଇଯାଇଥିଲେ ତାହା ସେମାନେ ଦେଖିଥିଲେ, ତାହା ସତ୍ୟ କଥା ଅଟେ ନା? ତାହା ଉପରେ ଆଧାରିତ ଧର୍ମଶାସ୍ତ୍ର ବିବରଣୀକୁ ଆପଣମାନେ କେତେ ଜଣ ଜାଣନ୍ତି? ସେ କଣ କରିଥିଲେ? ଏହା ତ ତାଙ୍କୁ ଅକ୍ଷୟ ରୂପୀ ବସ୍ତ୍ରରେ ଭୂଷିତ କରି ପକାଇଥିଲା, ଆଉ ସେ ପୁଣି କହିଥିଲେ ଯେ ତାହାଙ୍କ ବସ୍ତ୍ର ଆଲୋକ ପରି ଅତି ଶୁଭ୍ରବର୍ଣ୍ଣ ହୋଇଯାଇଥିଲା, ତାହା ସତ୍ୟ କଥା ଅଟେ ନା? ପୁଣି ଖଣ୍ଡେ ମେଘ ସେମାନଙ୍କୁ ଆଚ୍ଛାଦନ କରି ପକାଇଥିଲା, ଆଉ ପିତର, ଯୋହନ, ପୁଣି ସେମାନଙ୍କ ଅନ୍ୟ ସାଥୀଟି ସେମାନେ ସମସ୍ତେ ମୁହଁ ମାଡ଼ି ପଡ଼ିଥିଲେ। ପୁଣି ସେମାନେ ଉପରକୁ ଚାହିଁ ଦେଖିଥିଲେ, ଆଉ ସେଠାରେ ମୂଷା ଓ ଏଲିୟଙ୍କୁ ଠିଆ ହୋଇଥିବାର, ପୁଣି ତାହାଙ୍କ ସହିତ କଥାବାର୍ତ୍ତା କରୁଥିବାର ଦେଖିଥିଲେ। ତଥାପି ମୂଷା ତ ମୃତ୍ୟୁବରଣ କରିସାରିଥିଲେ, ଆଉ ବିଗତ 800 ବର୍ଷ ପୂର୍ବରୁ କୌଣସି ଏକ ଅଜ୍ଞାତ କବର ମଧ୍ୟରେ ସମାଧି ଲାଭ କରିଥିଲେ। ପୁଣି ଏଲିୟ ଏକ ଅଗ୍ନିମୟ ରଥରେ ଚଢ଼ି ସ୍ୱର୍ଗକୁ ଆରୋହଣ କରି ଚାଲିଯାଇଥିଲେ, ଆଉ ତାହା 500 ବର୍ଷ ପୂର୍ବର ଘଟଣା ଥିଲା। ଆଶ୍ଚର୍ଯ୍ୟଜନକ ବ୍ୟାପାର, ଏହା ସତ୍ତ୍ୱେ ସେମାନେ ସେହି ସ୍ଥାନରେ ଆସି ଉପସ୍ଥିତ ହୋଇଥିଲେ। ସେଠାରେ ସେମାନେ ତାହାଙ୍କ ସହିତ କଥାବାର୍ତ୍ତା କରୁଥିଲେ। ଦେଖନ୍ତୁ, ଯୀଶୁଙ୍କୁ ସେମାନଙ୍କ ସହିତ ସାକ୍ଷାତ କରିବା ଅଭିପ୍ରାୟରେ ସେ ତାଙ୍କୁ ସେହି ଉଚ୍ଚ ସ୍ଥାନକୁ ନେଇଯାଇଥିଲେ। ଏସବୁର ବାସ୍ତବ ଉଦ୍ଦେଶ୍ୟ ଯେ କ'ଣ ଥିଲା, ତାହାକୁ ସେଠାରେ ଦର୍ଶନ କରିବା ନିମନ୍ତେ ଯେପରି ହୋଇଥିଲା, ଏପରି ବୁଝନ୍ତୁ, ଏହିସବୁ ଘଟଣା ଗୁଡ଼ିକ ତାଙ୍କୁ ଦେଖାଉଥିଲେ। ପୁଣି ସେମାନେ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ, ଆଉ ତାଙ୍କ ସହିତ ଆଳାପ ଆଲୋଚନା ମଧ୍ୟ କରିଥିଲେ, ଆଉ ପିତର ଯଥାଶୀଘ୍ର ଯେତେବେଳେ ପଛକୁ ଚାହିଁ ଦେଖିଥିଲେ ସେତେବେଳେ ଗୌରବ ତେଜଟି ଯୀଶୁଙ୍କ ଠାରୁ ଅପସରି ଯାଇଥିଲା, ସେମାନେ କେବଳ ଯୀଶୁଙ୍କୁ ହିଁ ଦେଖିଥିଲେ। ପୁଣି ମେଘ ମଧ୍ୟରୁ ରବଟିଏ ଭାସି ଆସିଥିଲା, ପୁଣି ଏପରି କହିଥିଲେ, ଏ ଆମର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର। ମୋହର ନାମଟି ଯେପରି ପବିତ୍ର ଅଟେ, ଏହାଙ୍କ ନାମ ମଧ୍ୟ ଠିକ ସେତିକି ପବିତ୍ର ଅଟେ। ତୁମ୍ଭେମାନେ ଏହାଙ୍କ ବାକ୍ୟ ଶ୍ରବଣ କର, ଏହା ହିଁ ତାହା ଅଟେ। ପୋଷ୍ୟପୁତ୍ର ଗ୍ରହଣର କିମ୍ବା ପୁତ୍ର ରୂପେ ସ୍ୱୀକୃତି ପ୍ରଦାନ କରିବା କଥା ତାହା ହିଁ ଅଟେ। ବର୍ତ୍ତମାନ ତାହା ହିଁ ସେହି ସ୍ଥାନ ଅଟେ ଯେଉଁ ସ୍ଥାନରେ ଈଶ୍ୱର ପେଣ୍ଟିକଷ୍ଟାଲ ମଣ୍ଡଳୀକୁ ଏଫିସିଅ ପୁସ୍ତକର ମଧ୍ୟ ରଖି ସେହି ପୌଷ୍ୟପୁତ୍ର ଅଧିକାରକୁ ଦେବା ପାଇଁ ଯତ୍ନ କରୁଅଛନ୍ତି। ବୁଝନ୍ତି ତ, ଆପଣମାନେ ତାହାକୁ ବୁଝନ୍ତି ତ? ଆମମାନଙ୍କୁ ଶେଷ କରିଦେବାକୁ ଅଛି, ଯେହେତୁ ଏହା ଅତି ବିଳମ୍ବ ସମୟ ହୋଇଯାଉଅଛି। ଦେଖନ୍ତୁ, ସାନ ପିଲାଗୁଡ଼ିକ ଘୁମାଇବାରେ ଲାଗିଛନ୍ତି। ପୁଣି ମୁଁ ଏହି ସ୍ଥାନକୁ ঠিক এই পদ্ধতির আগে অগ্রসর করা ইচ্ছা করেছিল মাত্র মুপরি করেপারি নথায় যেতে পর্যন্ত তের পদটি এর শেষ ধাড়ি দেখত প্রতিজ্ঞা করা পবিত্র আত্মাঙ্ক দ্বারা মুদ্রাঙ্কিত হয়েছু তাহলে রবিবার দিন আমি বিচার করবু অধ্যয়ন করা চেষ্টা করব দেখত ধ্যান দিত বর্তমান কিপর অটে কি আমরক আনি থাকে পুনে কিপর ভাবে আমি রক্ষা করে পড়ি থাও তথাপি বর্তমান অবস্থাপিত করা অভিপ্রায় আপনার কিপর অনুভব করতে সর্বপ্রথমে আপনার পবিত্র আত্মাঙ্ক দ্বারা ঈশ্বর রাজ্যের জাত হয়ে থাকে কেতজন ব্যক্তি বুঝতে উত্তম বিষয় অটে তৎপরে আপনার কাহার নিমন্তে পূর্বর নিরূপিত হয়েছিল পোষ্যপুত্র গ্রহণ অধিকার নিমন্তে এপরি হয়েছিল তাহা কিপর ধরনের বিষয় অটে যথাস্থানের অবস্থান পূর্বক রখা যা নিমন্তে আপনার পূর্বর নিরূপিত হয়েছিল ওহো ভাই স্কট যে এই স্থানের অবস্থান করে রয়েছে এপরি মু বিশ্বাস করে আপনার সেই জনক নুহতি কি আজ গ্রহ ফে আসা ব্যক্তি জনক অটান্তি শিক্ষাটি বিশ্বর কৌশল এক স্থানের থাই চারিআড়ক প্রসারিত হচ্ছে রাষ্ট্রর বিভিন্ন স্থানের প্রসারিত হচ্ছে এর বিষয় মু বহুত কিছু কথা শুনেছি সেই যীশু তো এই জগতের বিদ্যমান অটান্তি এক শরীর মধ্যে থাই চারিআড়ক যাত্রা করছন্তি সে ভিতরক প্রবেশ করে থাকে পুনে কার্যরে সম্পন্ন করে থাকে তা এক মিথ্যাজনিত কথা অটে তাঁর পবিত্র আত্মা এতবেলে এই জগতের অছন্তি পুনি সে আপনা মণ্ডলী কু স্থাপন করা চেষ্টা করুছন্তি তাঁর মণ্ডলী কু সুধারিবা নিমন্তে ইচ্ছা করুছন্তি ইয়াকু প্রতিজ্ঞা দেশের সুস্থির করে রাখা ইচ্ছা করুছন্তি যেপরিকি সেমানে প্রবেশ করে পারন্তি যেপরিকি সকল শত্রুগণ তদ্বারা বাহার করে দিয়া যাই পারন্তি মনাশ্রী সন্তানগণ তার ভূখণ্ড কু নেই যাই পারন্তি নাহি আরোগ্যতা দানর সভাটি আয়োজন করে নপরে যেতে বেলে কি সভার অধ্যক্ষ ব্যক্তিগণ কারণ মু যেতবে সেঠাকু যাই থাকে পুরো যীশু খ্রিস্ট নামে বাপ্তিস্ম বিষয়ে প্রচার করে থাকে পুরো সেতবে তৃত্ব পথাবলম্বী ভাতৃগণ কহিথান্তি ওহো পুরাতন সময়ের সে জিজেস ওনলি পথবাদর বিশ্বজন কটন্তি পুনি মু সেই স্থানকু কদাপি যাই পারে নাহি আউ অলৌকিক ধরনর সুস্থতার কার্যকু করি পারে নাহি যেতেবেলে কি সেমান মধ্যরু অধ্যক ব্যক্তিগণ এপরি কহিথান্তি যে অলৌকিক ধরনর সুস্থতা প্রদান করে বিষয়টা উত্তম অটে পুনি সেমান মধ্যরু অধিকাংশ ব্যক্তিগণ প্রভুঙ্কর আশ্চর্য কর্ম গুলাকু আগ্রহ সহিত উপভোগ করি থাকে পুনি এপরি কহিথান্তি আচ্ছা ভাই ব্রানহাম যে জনে ভাববাদী অটন্তি এখন বিশ্বাস করে তথাপি আপনার নিকটে মতো কিছু কহিয়াকু দিয়ন্তু যেত পর্যন্ত আত্মা তাঙ্ক উপরে অধিষ্ঠান করে হইথান্তি পুনি সে গুপ্ত বিচার গুলি প্রকাশ করুথান্তি সেত পর্যন্ত সে প্রভুঙ্ক জনে দাস অটন্তি মাত্র তাঙ্কর শিক্ষা গুলি তো অত্যন্ত উত্তক্ত ধরনের অটে সেগুলিক কৌশি প্রকার লাভদায়ক নুহতি সেপরি ধরনের এক অযোগ্য ব্যক্তি কি কদাপি শ্রবণ করেছেন কি তা ঈশ্বর অটে অথবা ঈশ্বর নুহে দুই রু এক অটে তাহা সত্য কথা অটে এর সবুকিছি কার্যগুলি ঈশ্বর অটে অথবা কৌশি গোটিয়ে সুদ্ধা ঈশ্বর নুহে ঠিক সেই পরিধরণ এক বিষয় অটে তথাপি কিপর ভাবে আপনার লাভ করে পারে মনাশি আপনার ভূখণ্ড যদি রক্ষা করে রক্ষি নপরে ইফ্রাইম আপনার নিজস্ব ভূখণ্ড যদি রক্ষা করে রক্ষি নপরে গাদ আপনার অংশকু যদি রক্ষা করে রক্ষি নপরে বিনিয়ামিন আপনার অংশকু যদি রক্ষা করে রক্ষি নপরে কারণ সেমানে তো এই স্থানের পলেষ্টি মান সহ গমনাগমন করছেন পুরো সমস্তে মিলিমিশি যাই আমি কিপর ভাবে অধিকৃত স্থানটি লাভ করা সক্ষম হয়ে পার সত্ত্বে আমি তো পবিত্র আত্মাঙ্ক দ্বারা জাত হয়ে সারি অছু আমার মধ্যে প্রত্যেক জন সেপরি হয়ে সারি অছু এ সত্য কথা নুহে কি আমি কে উদ্দেশ্য নিমন্তে জাত হয়ে অছু পূর্বর নিরূপণ হয়ে যোগ্যতার নিমন্তে তৎপরে জাত হওয়ার উত্তরে আমি পুত্রোত্তর অধিকার নিমন্তে পূর্ব নিরূপিত হয়ে সারি সন্তান হয়েছু খ্রিস্টঙ্ক শরীরের অবস্থান হওয়ার নিমন্তে পূর্ব নিরূপিত হয়েছু মোহর কহিবার অর্থ যে কন তা আপনার জাঁতি কি খ্রিস্টঙ্ক শরীর কহিলে কন বুঝায় কেতেক তো প্রেরিতগণ অন্য কেতেক ভাববাদীগণ পুনি কেতেক শিক্ষকগণ কেতেক সুসমাচার প্রচারকগণ পুনি কেতেক তো পালকগণ অটন্তি তা সত্য কথা অটে না ସେମାନେ ଏଥି ନିମନ୍ତେ ଆହୁତ ହୋଇଅଛନ୍ତି। ଅନ୍ୟମାନେ ତ ପରଭାଷାରେ କଥାବାର୍ତ୍ତା କରିବାର ବରଦାନ ଗୁଡ଼ିକୁ ପାଇଅଛନ୍ତି, ଭାଷା ଗୁଡ଼ିକୁ ଅନୁବାଦ କରିବାର ବରଦାନ ଗୁଡ଼ିକୁ ପାଇଅଛନ୍ତି। ସୁବିବେଚନା, ଜ୍ଞାନ ବୁଦ୍ଧି, ଆଶ୍ଚର୍ଯ୍ୟ କର୍ମ ଗୁଡ଼ିକର ବିଷୟ, ଆଶ୍ଚର୍ଯ୍ୟ କର୍ମ ଗୁଡ଼ିକୁ ସମ୍ପନ୍ନ କରିବାର ଶକ୍ତି, ସେପରି ଧରଣର ଅନ୍ୟାନ୍ୟ ବରଦାନ ଗୁଡ଼ିକୁ ଲାଭ କରିଅଛନ୍ତି। ପୁଣି ସେମାନେ ଯେତେବେଳେ କଣ କରିଥିଲେ, ସେମାନେ କିଛିଟା ପରିମାଣରେ ସେଗୁଡ଼ାକୁ ଅଭ୍ୟାସ କରିଥିଲେ। କଣ କରିଥିଲେ, ତାହାକୁ ଯେପରି ଭାବରେ ସଫଳ ହେବାକୁ ଦିଅନ୍ତୁ, ତାହେଲେ କିପରି ଏକ ବିଷୟ ଅଟେ ସେ ସମ୍ବନ୍ଧରେ ମୁଁ କିଛି ଜାଣେ ନାହିଁ। କେହି ଜଣେ ବ୍ୟକ୍ତି ଠିଆ ହୋଇଯାଇଥାନ୍ତି, ପରଭାଷାରେ କଥାବାର୍ତ୍ତା କରିଥାନ୍ତି, ପୁଣି ଅନ୍ୟ ଜଣଙ୍କ କହି ଚାଲିଥାନ୍ତି। କୌଣସି ଏକ ବିଷୟ ପ୍ରଚାରକ ଜଣକ ପ୍ରଚାର କରି ଚାଲିଥିବେ, ପ୍ରଚାରକ ଜଣ ପ୍ରଚାର କରି ଚାଲିଥିବେ, ବେଦି ନିକଟରୁ ଆସିବାର ଆହ୍ୱାନକୁ ଦେଇ ଚାଲିଥିବେ, ପୁଣି କେହି ଜଣେ ବ୍ୟକ୍ତି ଠିଆ ହୋଇ ଯାଇଥାନ୍ତି, ପରଭାଷାରେ କଥାବାର୍ତ୍ତା କରିଥାନ୍ତି, ପୁଣି ହାଲିଲୁୟା ପରମେଶ୍ୱର ନାମର ପ୍ରଶଂସା କରି ପରି କହିଥାନ୍ତି। ପୁଣି ସେହି ପ୍ରଚାରକ ଜଣକ ଯଦି ଆପଣ ସନ୍ଦେଶକୁ ଲଗାତାର ଦେଇଥିବା ସେପରି କିଛି ଘଟଣା ଘଟିଥାଏ, ଅଭିଷିକ୍ତ ହୋଇ ରହିଥିବା କାରଣରୁ ଯଦି ସେପରି ସମ୍ଭବ କରିଥାନ୍ତି, ତେବେ ତ ଲୋକେ କହିଥାନ୍ତି ଆପଣ ଅଧମ ବ୍ୟକ୍ତି ଜଣକ ଅଟନ୍ତି। ଦେଖନ୍ତି ତ, ଏହା ଏଥି ନିମନ୍ତେ ଯେହେତୁ ଆପଣମାନେ ପ୍ରକୃତରେ ଉତ୍ତମ ରୂପେ ଶିକ୍ଷିତ ହୋଇନଥାନ୍ତି। ବାଇବଲ ଏପରି କହିଅଛି ଯେ ଭାବାଦୀମାନଙ୍କ ଆତ୍ମା ସେମାନଙ୍କର ଅଧିକାରଭୁକ୍ତ ଅଟେ। ଈଶ୍ୱର ତ ବିଭ୍ରାଟର ଉତ୍ପନ୍ନକାରୀ କିମ୍ବା ସ୍ରଷ୍ଟା ନୁହନ୍ତି। ମୁଁ ଏହି ଜାଗାରେ ଯେତେବେଳେ ଠିଆ ହୋଇ ରହିଅଛି, ଏଠାରେ କେହି ଜଣେ ସେବକ ଠିକ ସେତିକି ବେଳେ ଈଶ୍ୱର ଅଭିଷେକ ସହିତ ଅଭିଷେକ ହୋଇ ରହିଅଛନ୍ତି। ପରଭାଷାରେ କଥାବାର୍ତ୍ତା କରିବା ନିମନ୍ତେ ଆପଣ ଯେତେ ଅଧିକ ରୂପେ ଉତ୍ସୁକ ଅଟନ୍ତି ନା କାହିଁକି, ସେଥିପାଇଁ କିଛି ଯାଇଆସେ ନାହିଁ। ତଥାପି ଏଠାରେ ଈଶ୍ୱର ତାହାକୁ ଶେଷ ନ କରିବା ପର୍ଯ୍ୟନ୍ତ ଆପଣ ଧୈର୍ଯ୍ୟ ସହିତ ଅପେକ୍ଷା ରହିଥାନ୍ତୁ। ତାପରେ ଆପଣ ଯଦି ପରଭାଷାରେ ତଥାପି କଥାବାର୍ତ୍ତା କରିବାକୁ ଚାହିଁଥାନ୍ତି, ତେବେ ଏହା ତ ଧର୍ମଶାସ୍ତ୍ରକୁ କେବଳ ଦୋହରାଇବା ସଦୃଶ ଆଦ ପରିଚିତ ହୋଇନପାରେ, ଯେହେତୁ ବୃଥାରେ ଦୋହରା ନାହିଁ ବୋଲି ଈଶ୍ୱର ଏପରି ବାରଣ କରିଅଛନ୍ତି। କିନ୍ତୁ କୌଣସି ଜଣଙ୍କର ଉଦ୍ଦେଶ୍ୟରେ ସୁସମାଚାର ତାହା ତ ସିଧାସଳଖ ଭାବରେ ଏକ ସନ୍ଦେଶ ଅଟେ। ଥରଟିଏ ନିମନ୍ତେ ମୋତେ ପଚାରନ୍ତୁ, କୌଣସି ଥରଟିଏ ପାଇଁ ଆପଣ ଆଙ୍ଗୁଳିକୁ ନିର୍ଦ୍ଦେଶିତ କରି କୁହନ୍ତୁ। ଗୁପ୍ତ ଭାବନା ଗୁଡ଼ିକୁ ପ୍ରକାଶିତ କରୁଥିବା ସମୟରେ ପବିତ୍ର ଆତ୍ମା କୌଣସି ଜଣେ ବ୍ୟକ୍ତିଙ୍କୁ ଗୋଟିଏ ମାତ୍ର ଶାସ୍ତ୍ରାଂଶକୁ ଥରକୁ ଥର କରି ଦୋହରାଇବା ନିମନ୍ତେ କଦାପି କହିନଥାନ୍ତି। ଏହା ତାଙ୍କୁ ସେପରି କିଛି ବିଷୟକୁ କହିଥିଲେ ଯାହାକି ତାଙ୍କ ମଧ୍ୟରେ ଏକ ଭ୍ରାନ୍ତ ଧରଣର ବିଷୟ ଥିଲା ଯାହାକି ସେମାନେ କରିଥିଲେ। ପୁଣି ସେପରି କୌଣସି ବିଷୟ କହିଥାନ୍ତି ଯାହାକି ସେମାନଙ୍କୁ କରିବାକୁ ହିଁ ଅଛି, କିମ୍ବା କୌଣସି ଏକ ବିଷୟକୁ ନିଶ୍ଚିତ ରୂପେ ଘଟିବାକୁ ହିଁ ଥିଲା, କିମ୍ବା ସେପରି ଧରଣର ଅନ୍ୟାନ୍ୟ କୌଣସି ବିଷୟ ଅଟେ, ତାହା ହିଁ ସତ୍ୟ କଥା ଅଟେ। ସୁତରାଂ ପରଭାଷାରେ କହିବାର ବିଷୟଟି ପୁଣି ଏହାର ବ୍ୟାଖ୍ୟାଟି ଯେପରି ଧରଣ ହିଁ ଅଟେ। ମଣ୍ଡଳୀ ମଧ୍ୟରେ ଯଦି ସେପରି କୌଣସି ବ୍ୟକ୍ତି ଥାନ୍ତି ଯିଏକି ପରଭାଷାରେ କଥାବାର୍ତ୍ତା କରୁଥାନ୍ତି, ପୁଣି ଅନ୍ୟ ଜଣେ ତାହାକୁ ବ୍ୟାଖ୍ୟା କରିଥାନ୍ତି, ଯେ ତାଙ୍କୁ ସେପରି କହିବାକୁ ଦିଅନ୍ତୁ। ଭାଇ ନେଭିଲଙ୍କୁ ଠିଆ ହୋଇ ପଡ଼ି ପରଭାଷାରେ କଥାବାର୍ତ୍ତା କରିବାକୁ ଦିଅନ୍ତୁ। ପୁଣି ଏଠାରେ ବସିଥିବା ଭାଇଟି ତାହାର ବ୍ୟାଖ୍ୟାକୁ କରିଥାନ୍ତି, କହିଥାନ୍ତି ଏଠାରେ ଉପସ୍ଥିତ ଥିବା ସେ ଅମୁକ ବ୍ୟକ୍ତିଙ୍କୁ କୁହନ୍ତୁ ଯେ ଗତକାଲି ସେ ଏଠାକୁ ଆସିଥିଲେ, ପୁଣି ସେପରି ଏକ ଭ୍ରାନ୍ତି ଧରଣ କାର୍ଯ୍ୟ କରିଥିଲେ ଯାହାକି ତୁମେ କରିଅଛ, ଆଉ ସେ ଯେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ ସେ ବିଷୟରେ ଚିକିତ୍ସକ ତାଙ୍କୁ ଆଜି କହିଥିଲେ ଚାଲିଯାଅ, ପୁଣି ସେହି ରୋଗରୁ ସୁସ୍ଥତା କର, ପୁଣି ଏଠାକୁ ଫେରି ଆସି ଈଶ୍ୱର ସହିତ ଉଚିତ ପ୍ରକାରେ ଗମନାଗମନ କର। ଆଉ ସେହି ବ୍ୟକ୍ତି କହିଥାନ୍ତି ପ୍ରକୃତରେ ତାହା ହିଁ ସତ୍ୟ କଥା ଅଟେ, ତେବେ ତ ଈଶ୍ୱର ପ୍ରକୃତରେ ଆପଣ ସହିତ ଅଛନ୍ତି। ଏହାକୁ ଠିକ ସେହିପରି ଭାବରେ ଆମମାନେ କିପରି ଭାବରେ ସମ୍ପର୍କ କରିବାକୁ ଯାଉଅଛୁ, ଦେଖନ୍ତି ତ, ଏହା ତ କେବଳ ଯେକୌଣସି ଉପାୟରେ କେବଳ ଉଛୁଳି ଉଠିଥାଏ, ଅସ୍ଥିର ହୋଇ ଉଠିଥାଏ, ଅଧୀର ହୋଇ ଉଠିଥାଏ, କୌଣସି ସ୍ଥାନରେ ସ୍ଥିରତାକୁ ଲାଭ କରିନଥାଏ, ବର୍ତ୍ତମାନ ତାହା ହିଁ ଅଟେ। ଦେଖନ୍ତୁ ଏଫିସିଏ କଣ, ସେମାନେ ତ ଚେଷ୍ଟା କରୁଅଛନ୍ତି, ଦେଖନ୍ତୁ ସେମାନେ ତାହାକୁ ଦୂରେଇ ଦେଇଅଛନ୍ତି। ସେମାନେ କିପରି ଭାବରେ ଯେ ଏହାକୁ ହରାଇ ଦେଇଥାନ୍ତି ତାହାକୁ ଧ୍ୟାନ ଦିଅନ୍ତୁ। ଆମେମାନେ ପୁତ୍ରଗଣଙ୍କ ଅଧିକାରକୁ ଲାଭ କରିବା ନିମନ୍ତେ ହିଁ ପୂର୍ବରୁ ନିରୂପଣ କରାଯାଇଥିଲୁ। ବର୍ତ୍ତମାନ ମୁଁ ଯେ କଣ କହି ଅର୍ଥ ପ୍ରକାଶ କରିଥାଏ ତାହାକୁ ଆପଣମାନଙ୍କ ମଧ୍ୟରୁ ଯେତେ ଜଣ ବୁଝନ୍ତି ସେମାନେ ନିଜ ନିଜ ହସ୍ତ ଗୁଡ଼ାକୁ ଉପରକୁ ଉଠାନ୍ତୁ। ପୌଷ୍ୟ ପୁତ୍ରତ୍ୱର ଅଧିକାରଟି ଅଟେ, ଆମମାନେ ଈଶ୍ୱରଙ୍କ ଆତ୍ମାରେ ଜାତ ହୋଇଅଛୁ, ନିଶ୍ଚିତ ରୂପେ ସେପରି ହୋଇଅଛୁ, ପବିତ୍ର ଆତ୍ମାକୁ ଲାଭ କରିଅଛୁ, ପୁଣି ଆବା ପିତା କହି ଚିତ୍କାର କରିଅଛୁ, ହାଲେଲୁୟା ଈଶ୍ୱର ନାମର ଗୌରବ ହେଉ। ଆମମାନେ ସେପରି ହିଁ ଅଟୁ, ତାହି ସତ୍ୟ କଥା ଅଟେ। ଆମମାନେ ତ ସନ୍ତାନଗଣ ଅଟୁ, ତଥାପି କୌଣସି ପ୍ରକାରେ ଆମମାନେ ଉତ୍ତରାଧିକାରୀଗଣ ହୋଇନପାରୁ। ଆମମାନେ ପଲେଷ୍ଟିୟ ଗଣଙ୍କୁ ଆଦୌ ତଡ଼ିଦେଇ ନପାରୁ। ସେଠାରେ ଠିଆ ହୋଇ ରହିଥିବା ଅବସ୍ଥାରେ ବିଲି ଗ୍ରାହମଙ୍କ ଆଡ଼କୁ ଚାହିଁ ଦେଖନ୍ତୁ, ଆଉ ସେହି ମୁସଲମାନ ବ୍ୟକ୍ତି ଜଣକ ଏହାକୁ ପ୍ରମାଣ କରି ଦେଖାଇ ଦିଅନ୍ତୁ ବୋଲି ତାଙ୍କୁ କହିଥାନ୍ତି। ସେଠାରେ ଜ୍ୟାକ୍ କୋଇଙ୍କୁ ଦୂରରେ ଠିଆ ହୋଇ ରହିଥିବା ଦୃଶ୍ୟକୁ ଲକ୍ଷ୍ୟ କରନ୍ତୁ, ଆଉ ସେହି ନାସ୍ତିକ ଜଣକ ସେ ଅଟନ୍ତି। ପୁଣି ସେଠାରେ ଚର୍ଚ୍ଚ ଅଫ୍ କ୍ରାଇଷ୍ଟର ସେବକ ଜଣକ ସେହି ନାସ୍ତିକଙ୍କ ସହିତ କରମର୍ଦ୍ଦନ କରୁଅଛନ୍ତି ଓ ତାଙ୍କର ସାହାଯ୍ୟକୁ ଭିକ୍ଷା କରୁଅଛନ୍ତି। ଜଣେ ଖ୍ରୀଷ୍ଟିଆନ ପରି ବିବେଚିତ ଅଟନ୍ତି, ପୁଣି ଜୋଇ ଲୁଇସ୍ଙ୍କ ପରି ଜଣେ ଶୟତାନ ସହିତ ହସ୍ତ ମିଳାଉଅଛନ୍ତି, ପୁଣି ସେ ଜଣେ ସ୍ୱତନ୍ତ୍ର ବିଚାର ରଖିଥିବା ବ୍ୟକ୍ତି ଅଟନ୍ତି। ପୁଣି ସେ ଈଶ୍ୱରଙ୍କୁ ଅପମାନ କରନ୍ତି ଆଉ କହନ୍ତି ଈଶ୍ୱର ବୋଲି ସେପରି କୌଣସି ସତ୍ତ ମଧ୍ୟ ନାହାନ୍ତି, ଯେ କୌଣସି ପ୍ରକାର ହେଉ ନା କାହିଁକି ଆରମ୍ଭ ସମୟରେ ସେପରି କୌଣସି ସତ୍ତା ନଥିଲେ। ପୁଣି ମଣ୍ଡଳୀ ମଧ୍ୟରେ ସେପରି ଭ୍ରାନ୍ତ ଧରା ବିଚାର ରହିଥିଲେ ସୁଦ୍ଧା ସେମାନେ ଆପଣମାନଙ୍କୁ ଚର୍ଚ୍ଚ ଅଫ୍ କ୍ରାଇଷ୍ଟର ମଣ୍ଡଳୀ କହି ପରିଚିତ କରାଇଥାନ୍ତି, ତାଙ୍କ ସହିତ କରମର୍ଦ୍ଦନ କରିଥାନ୍ତି। ପୁଣି ଭାଇ ଜ୍ୟାକ୍ କୋଇଙ୍କ ବିରୁଦ୍ଧରେ ଦଣ୍ଡାମାନ ହେଉଛନ୍ତି, ଯେ କୌଣସି ପ୍ରକାର ହେଉ ନା କାହିଁକି ଆମମାନେ କିପରି ଭାବରେ ଏହାକୁ ସ୍ୱୀକାର କରିବାକୁ ଯାଉଛୁ। ପୁଣି ପେଣ୍ଟିକୋଷ୍ଟାଲ ଗଣ ସେମାନଙ୍କ ମଧ୍ୟରୁ ଅନେକ ସେମାନେ ତାଙ୍କ ବିରୁଦ୍ଧାଚାରୀ ଅଟନ୍ତି, ଯେତେବେଳେ କି ଆମମାନଙ୍କ ଦେଶର ସମସ୍ତ ପ୍ରଚାରକ ଗଣଙ୍କୁ ତାଙ୍କ ସହିତ ପାଦ କୁ ପାଦ ମିଳାଇ ଦୂରତ୍ୱର ସହିତ ଠିଆ ହେବାର ଆବଶ୍ୟକ ରହିଅଛି। ପୁଣି କହିବାକୁ ଅଛି, ହେ ପ୍ରଭୁ ଈଶ୍ୱର ଆପଣ ଶକ୍ତିକୁ ପ୍ରେରଣ କରନ୍ତୁ। ଦେଖନ୍ତୁ ଆମମାନଙ୍କ ଅବସ୍ଥାରେ ସେପରି ହିଁ ଅଟେ, ଆମେ କଦାପି ଉଚିତ ସ୍ଥାନରେ ଅବସ୍ଥାନ କରି ରହିନପାରୁ। ଇବ୍ରାହିମ ସ୍ଥିର ରହିବାକୁ କଦାପି ଇଚ୍ଛା କରିନଥାଏ, ସେମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ଏ ଆଡ଼କୁ ଚାଲି ଆସିଥାନ୍ତି, ପୁଣି ଏପରି କହିଥାନ୍ତି ଆମମାନେ ମନୁଷ୍ୟ ସନ୍ତାନଗଣକୁ ଠିକ୍ ସେହି ସ୍ଥାନରେ ଥିବା ଦେଖୁଅଛୁ, ଓହୋ ଈଶ୍ୱର ତୁମମାନଙ୍କୁ ଶସ୍ୟରେ ଭରପୁର ରହିଥିବା ଉତ୍ତମ ଧନର ଶସ୍ୟ କ୍ଷେତ୍ର ଗୁଡ଼ିକୁ ପ୍ରଦାନ କରନ୍ତୁ। ତତ୍ପରେ ଠିକ୍ ସେହି ସ୍ଥାନକୁ ଗାଦଙ୍କ ବଂଶଧରମାନେ ଆସିଥାନ୍ତି, କହିଥାନ୍ତି ଆଚ୍ଛା ତେବେ କେବଳ କିଛି କ୍ଷଣ ନିମନ୍ତେ ଅପେକ୍ଷା କରି ରହିଥାନ୍ତୁ, ମୋତେ ତ ଜବଶସ୍ୟ ଉତ୍ପନ୍ନ କରିବାକୁ ଥିଲା, ମାତ୍ର ମୁଁ ମଧ୍ୟ ଗହମ ଉତ୍ପାଦନ କରିବାକୁ ଯାଉଅଛି। ହାଲେଲୁୟା, ଦେଖନ୍ତି ତ ଆପଣଙ୍କୁ ଗହମ ଉତ୍ପାଦନ କରିବାର କୌଣସି ଆବଶ୍ୟକ ରହି ନାହିଁ, ଆପଣଙ୍କୁ ଜବ ଉତ୍ପାଦନ କରିବାକୁ ହିଁ ଅଛି, ଜବ ହିଁ ଆପଣଙ୍କର ଅଂଶଧନ ସଦୃଶ ରହିଅଛି। ଆପଣଙ୍କୁ ପଶୁପାଳନ କରିବାକୁ ଯେତେବେଳେ ମନସ୍ଥ କରାଯାଇଅଛି ସେତେବେଳେ ଆପଣ ବେଶପାଳକ ହୋଇପାରନ୍ତି ନାହିଁ। ଈଶ୍ୱର ମଣ୍ଡଳୀକୁ ଯଥାସ୍ଥାନରେ ଅବସ୍ଥାନ କରାଇ ରଖିବାକୁ ଚାହାନ୍ତି, ମାତ୍ର ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ତ ସେହି ସମାଧାନ କର୍ମ କରିବାକୁ ଇଚ୍ଛା କରନ୍ତି। ହାଲେଲୁୟା, ପୁଣି ଏ ବିଷୟରେ ଆପଣମାନେ ସେମାନଙ୍କୁ ଗୋଟିଏ ଶବ୍ଦ ସୁଦ୍ଧା କହିପାରନ୍ତି ନାହିଁ, ନୁହେଁ ସେପରି ଆଦୌ ନୁହେଁ। ସେମାନେ ତ ତଥାପି ସେହି ଛାଗଳ ଗୁଡିକ ସ୍ୱଭାବ ବିଶିଷ୍ଟ ହୋଇ ରହିଥାନ୍ତି, ବଡ଼ବଡ଼ 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 ଅସମର୍ଥ ଅସମର୍ଥ ଏପରି କହିଥାନ୍ତି। ଦେଖନ୍ତି ତ ଆପଣମାନେ ସେମାନଙ୍କୁ ଆଦୌ କିଛି କହିପାରନ୍ତି ନାହିଁ, ତାହା ହିଁ ସତ୍ୟ କଥା ଅଟେ। ବର୍ତ୍ତମାନ ଏହା ସତ୍ୟ କଥା ନୁହେଁ କି? ପୁଣି ଆପଣମାନେ ମଣ୍ଡଳୀକୁ ସୁସ୍ଥିର କରିପାରନ୍ତି ନାହିଁ, ବୁଝନ୍ତି ତ ସନ୍ତାନଗଣଙ୍କ ପୋଷ୍ୟପୁତ୍ର ଗ୍ରହଣର ଅଧିକାରରେ ପୂର୍ବରୁ ନିରୂପିତ ହୋଇ ରହିଥିବା ନିମନ୍ତେ ମଣ୍ଡଳୀକୁ ଏହା ସତ୍ୟ ବୋଲି ଧରିଦେବାକୁ ବିଜିତ ହୋଇ ରହିଅଛି। ଯେଉଁ କ୍ଷେତ୍ରରେ କେହି ଜଣେ ବ୍ୟକ୍ତି ଈଶ୍ୱର କୌଣସି ଏକ ବ୍ୟକ୍ତିଙ୍କୁ ଗ୍ରହଣ କରି ନେଇପାରନ୍ତି, ପୁଣି ତାହାକୁ ପରିବାର ମଧ୍ୟରେ ସ୍ଥାନ ପ୍ରଦାନ କରିପାରନ୍ତି, ପୁଣି ତାକୁ କିଛି ବିଶେଷ ଧରଣର ବରଦାନକୁ ସୁଦ୍ଧା ଦେଇପାରନ୍ତି, ତାହା ହିଁ ପ୍ରମୁଖ ବିଷୟ ଅଟେ। ତାହାକୁ କାର୍ଯ୍ୟରେ ପରିଣତ କରନ୍ତୁ, ପୁଣି ତାହା ଉପଯୁକ୍ତ ବିଷୟ ଅଟେ କି ନାହିଁ ଏହାକୁ ଲକ୍ଷ୍ୟ କରନ୍ତୁ। ଆତ୍ମାଙ୍କୁ ପରୀକ୍ଷା କରି ଦେଖିବା ନିମନ୍ତେ ବାଇବଲ ଆମମାନଙ୍କୁ ପରାମର୍ଶ ଦେଇଅଛି। ଏହି ବ୍ୟକ୍ତିଟି କୌଣସି ବିଶେଷ ଧରଣର ବରଦାନ ବିଷୟରେ ଦାବି କରିଥାନ୍ତି, ଏହାକୁ ପରୀକ୍ଷା କରନ୍ତୁ, ପୁଣି ତାହା ସତ୍ୟ କଥା ଅଟେ କି ନା ତାହାକୁ ଧ୍ୟାନର ସହିତ ଦେଖନ୍ତୁ। ପୁଣି ସେ ଯଦି ପ୍ରକୃତରେ ଯୋଗ୍ୟ ବ୍ୟକ୍ତି ବୋଲି ବୁଝାଯାନ୍ତି ତେ ତାଙ୍କ ସହିତ ନିର୍ବିରୋଧରେ ସହଯୋଗ ରଖି ଗମନାଗମନ କରନ୍ତୁ। ତତ୍ପରେ କହନ୍ତୁ, ହେ ପ୍ରଭୁ ଅନ୍ୟ କୌଣସି ବିଶେଷ ବରଦାନକୁ ଆମମାନଙ୍କୁ ପ୍ରଦାନ କରନ୍ତୁ। ଦେଖନ୍ତୁ ଲଗାତାର ଭାବେ ଆଗକୁ ବଢ଼ି ଚାଲନ୍ତୁ, ପୁଣି ପ୍ରତ୍ୟେକ ବ୍ୟକ୍ତି ଆପଣାର ବାଞ୍ଛିତ ସ୍ଥାନରେ ଅଧିକାରୀ ନ ହେବା ପର୍ଯ୍ୟନ୍ତ ନିର୍ବିରୋଧ ଭାବେ ଆଗକୁ ବଢ଼ି ଚାଲନ୍ତୁ। ତତ୍ପରେ ଈଶ୍ୱରଙ୍କ ମଣ୍ଡଳୀଟି ଯେ ଆପଣଙ୍କ ଯୋଗ୍ୟ ସ୍ଥାନକୁ ଲାଭ କରିବାରେ ଆରମ୍ଭ କରିଥାଏ ଏହାକୁ ଆପଣମାନେ ଦେଖିବେ, ତାହା ସେହି ସମୟଟି ହେବ ଯେତେବେଳେ କି ପୋଲିସ ଟିଆଗଣ ପଶ୍ଚାଦବର୍ତ୍ତୀ ହେବାକୁ ଅନୁବର୍ତ୍ତୀ ହେବେ, ସକଳ ପ୍ରକାରର ଦୁର୍ବଳତା ଗୁଡ଼ିକ ଦୂରେଇ ଯିବ, केश गुड़ी को बढ़िवे लगे मुखमंडल गुड़िक उज्जवल देखा सिगरेट अभ्यास दूरे जीव ता सत्य कथा अटे मंडली टी आपणार शक्ति युक्त प्रकाश को पाइबार आरंभ करते हनानीय और सफीर पी के अविश्वासी आपणा मध्य लाभ कर आज्ञा हाँ सेपरे ही अटे आपण मैंने लक्ष्य करेंगे जिते बी पवित्र मंडली टी आपणार शक्ति सहित एकत्रित भाव सुस्थिर हो रही था स्वतंत्र अधिकार सहित ईश्वर पुत्र स्थान में अवस्थान कर रही था ईश्वर परिवार मध्य सत्वाधिकार सहित आदृत होता है ता आपणार महिमा सहित एक शक्तिशाली मंडली हो दंडायमान रही था ओहो यही उद्देश्य निम्ते ही ता प्रकाश को आसुअ आम मैंने के दूर को चली आसी अच्छु हे भाई मैंने ताकू देखती कि एपरिक धर्मशास्त्र पर आपण मैंने आद समेत हेबार सुविधा को लाभ कर पारती ना पी जे कौनसी व्यक्ति जीशु ख्रीष्ट नाम जल दीक्षार शिक्षा को बाइबल मध्य विषय को लक्ष्य कर पारती से कहींपे अंध अटंती कि मस्तिष्क विस्कृति कि मस्तिष्क विकृति से ग्रस्त अटंती ता सत्य कथा अटे आई स्थान टी अटे जो स्थान में संग्राम एक विराट परिवेश को लक्ष्य करए मु आह्वान प्रदान करी नूतन मंडली मध्य जीशु ख्रीष्ट नाम बिनु अन्य कौनसी द्वितीय प्रकार कौनसी व्यक्ति जे कौनसी स्थान जे कदापि व्याप्तित होते मते देखाई देवा निमंते मु जे कौनसी व्यक्ति को एठारे आह्वान प्रदान करी कारण अन्य जे कौनसी प्रकार से यदि व्याप्तित होते तबे प्रभु जीशु ख्रीष्ट नाम पुनर्बार व्याप्तित हो पड़ता पवित्र आत्मा को वरदान को पाइबा निमंते से पड़ता आपण मैंने चली आसी मत देखा दिंतु सेपरी कौन प्रकार उल्लेख रही ना कारण कौन प्रकार आद आदेश रही ना कौन प्रकार अध्यादेश मध्य ना सेठे प्रभु जीशु जिते अत तुमने जा समस्त जाति लोक मान पिता पुत्र पवित्र आत्मा नाम बाप्तिस्म मु तुमको जो आज्ञा देवअछि मु तुमको जो जो आज्ञा देवअछि से सब पालन कर शिक्षा दे शिष्य कर पिता पुत्र पवित्र आत्मा से मंदिर कौन गोटे सुधा नाम नुहति इतर यार ठीक दस दिन परिवर्तित होते पुणी कही आपने मन परिवर्तन करंतु पुणी आपण मान मध्य प्रत्येक जन आपणा पाप क्षमा निमंत जीशु ख्रीष्ट नाम बाप्तित हेतु आउ बाइबल प्रत्येक स्थान में यह तद्रूप लिखित अटे पुणी सेठे एपरी केतक व्यक्ति थे जो मैंने कि भिन्न धरण उपाय बाप्तित होते जोन द्वारा मन परिवर्तन बाप्तिस्म बाप्तित होते पुणी पावल से कही तुम मध्य प्रत्येक जन को बाप्तित हवाक ही अच्छी तुम मध्य प्रत्येक जन पुनर्बार जल मध्य को ओह्लाई आसवाक ही अच्छी ओहो आम मैंने तो जोहन पर जन महान व्यक्ति द्वारा बाप्तित हो सारी जे कि जीशु को सुधा बाप्तित करथाचित विषय अटे यह सत्वे धर्मशास्त्र सम्मत शिक्षा अटे यह तो ईश्वर आत्मा निर्देश अटे जहाँ कि मो निकट प्रकाशित होगापी निरूपित रही था मु प्रभु जन प्रेरित अटे तेरे स्वर्ग कहीं जन दूत जदि आसती पुणी एत भिन्न अन्य कौन वाक्य गुरु प्रचार करती तेरे मत पाठ करा दिंतु बाइबल एपरी कही अच्छी जदि कहीं स्वर्गदूत हाँ पावल कही स्वर्ग कहीं जन दूत आस जदि अन्य कौन वाक्य को प्रचार करे कई जन बिशप आर्च बिशप पोप पर्यवेक्षक कि अन्य जे कहीं हूं ना कहीं तुमको यही जो वाक्य प्रचार करू अन्य जे कौन वाक्य से प्रचार करती तद्वारा से सापग्रस्त हेतु तद्भिन्न अन्य किसी रही ना जपरी धरण कौन रीति नियम सुधा आम मान ना आज्ञा सेपरी आदौ रही ना आप तो केवल जपरी कौन रीति नियम आदौ ना आम मैंने जदि सेपरी लाभ कर तत्परे देखु ते लोक यहाँ कहीं बुझती ना लोक मैंने ये विषय को कहीं कि हेतु विश्वास कर देखती तो जेनी कई जने व्यक्ति ठीक से स्थान को लक्ष्य करी कही था पूर्वरू निरूपित होते कहती प्रकृत ताहा ही अटे
କାହିଁକି ପିତା ଯେ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି ସେମାନେ କଣ ହେବେ ମୋ ନିକଟକୁ ଆସିବେ ସେପରି ନିଶ୍ଚିତ ରୂପେ ହିଁ ଅଟେ ପିତା ଯେ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି ସେମାନେ ମୋ ନିକଟକୁ ଆସିବେ ମୋ ସହିତ କଣ ଘଟିତ ହୋଇଥାଏ ମୁଁ ଏଠାରେ କଣ ଲାଭ କରିବାକୁ ଚେଷ୍ଟା କରୁଅଛି ଆମେମାନେ ଏହି ସ୍ଥାନରେ ଅବସ୍ଥିତ ଅଟୁ ଉତ୍ତମ କଥା ଅଟେ ମୋତେ ସେହି ପଦଟିକୁ ପୁଣି ପାଠ କରିବାକୁ ଦିଅନ୍ତୁ ତତ୍ପରେ ପାଉଲ ଯେ କିଏ ଥିଲେ କଣ କହନ୍ତି ଏହାକୁ ମୁଁ ପ୍ରକାଶ କରି କହିବି ସେପରି ଧରଣ ବିଷୟ ଗୁଡିକ ତାହା ଅଟେ ସେହି ସମାନ ଧରଣ ସୁସମାଚାରକୁ ଆଜିର ପ୍ରାତଃ କାଳରେ ମୁଁ ପ୍ରଚାର କରିଥିଲି ପୁନର୍ବାର ନିରୂପଣ ବିଷୟକୁ ପାଉଲ ଏଠାରେ ସେପରି ଭାବରେ ପ୍ରକାଶ କରି କହୁଅଛନ୍ତି ଯୀଶୁ ଖ୍ରୀଷ୍ଟ ନାମରେ ଜଳଦୀକ୍ଷ ଶିକ୍ଷାଟି ପବିତ୍ରତ୍ୱଙ୍କ ବାପ୍ତିସ୍ମ ଶିକ୍ଷାକୁ ପ୍ରଦାନ କରୁଅଛନ୍ତି ପୁଣି ମଣ୍ଡଳୀର ସୁସ୍ଥିର ବିଷୟରେ ଆଉ ସେପରି ଅନ୍ୟାନ୍ୟ ବିଷୟ ଗୁଡିକ ଉପରେ କହୁଅଛନ୍ତି ସେ ଯାହାପରେ କହିଥିଲେ ତାହା ଏହି ସ୍ଥାନରେ ପ୍ରକାଶିତ ଅଟେ ମୁଁ ଚମତ୍କୃତ ହୁଏ ଗଲାତୀୟମାନଙ୍କୁ ଏହି ବାକ୍ୟ ଗୁଡିକୁ କହୁଥିବା ଛଳେ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମମାନଙ୍କୁ ଆହ୍ୱାନ କଲେ ତାହାଙ୍କଠାରୁ ତୁମମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହୋଇଅଛ ଏଥିରେ ମୁଁ ଚମତ୍କୃତ ହେଉଅଛି ଅନ୍ୟଥରେ ମୁଁ ତୁମମାନଙ୍କ ନିମନ୍ତେ ଏପରି ଲଜ୍ଜିତ ଅଟେ ଯେ ତୁମମାନଙ୍କୁ ମଧ୍ୟକୁ କେହି ଜଣେ ଆସିଥାଏ ତୁମମାନଙ୍କୁ ତହିଁରୁ ବିପଦକାମୀ କରିଥାଏ ଅନ୍ୟ ଏକ ସୁସମାଚାର ଆଡ଼କୁ ଆକୃଷ୍ଟ କରିଥାଏ ତାହା ଅନ୍ୟ କୌଣସି ସୁସମାଚାର ସୁଦ୍ଧା ନୁହେଁ କେବଳ କେତେକ ତୁମମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରୁଅଛନ୍ତି ଖ୍ରୀଷ୍ଟଙ୍କର ପ୍ରକୃତ ସୁସମାଚାରକୁ ବିକୃତ କରୁଅଛନ୍ତି ତଥାପି ଧ୍ୟାନ ଦିଅନ୍ତୁ ବର୍ତ୍ତମାନ ମନେ ରଖିଥାନ୍ତୁ ଏହା ତ ପାଉଲ ଥିଲେ ଯିଏକି ସେ ପ୍ରତ୍ୟେକ ଜଣଙ୍କୁ ବାଧ୍ୟତାମୂଳକ ଶିକ୍ଷା ଦେଇ ସେମାନଙ୍କୁ ଅନୁପ୍ରାଣିତ କରିଥିଲେ ଯେଉଁମାନେ ଅଦ୍ୟାବଧି ବାପ୍ତିଜିତ ହୋଇନାହାନ୍ତି ସେମାନଙ୍କୁ ଯୀଶୁ ଖ୍ରୀଷ୍ଟ ନାମରେ ପୁନଶ୍ଚ ବାପ୍ତିଜିତ ହେବାକୁ ହିଁ ଅଛି ଏହା ଯେ ସତ୍ୟ କଥା ଅଟେ ତାହାକୁ କେତେ ଜଣ ଜାଣନ୍ତି କେତେଜଣ ବ୍ୟକ୍ତି ଏହା ଜାଣନ୍ତି ଯେ ତାହା ସେହି ପାଉଲ ହିଁ ଥିଲେ ଯିଏକି ଏପରି କହିଥିଲେ ଯେ ଏହି ଗୁପ୍ତ ବିଷୟ ଗୁଡିକ ଜଗତର ଉତ୍ପତ୍ତି ପୂର୍ବେ ଗୁପ୍ତ ରହିଥିଲା ପୁଣି ତାଙ୍କ ନିକଟରେ ସେଗୁଡିକ ପ୍ରକାଶିତ ହୋଇଥିଲା ପୁଣି ତାହା ଏହିକି ଯେ ଆମର ପୁତ୍ରଗଣ ହେବା ନିମନ୍ତେ ପୁତ୍ରତ୍ୱ ଅଧିକାରୀଗଣ ହେବା ନିମନ୍ତେ ପୂର୍ବରୁ ନିରୂପିତ ହୋଇଥିଲୁ ସେ ତ ପାଉଲ ହିଁ ଥିଲେ ଏଠାରେ ସେ ଯେ କଣ କହନ୍ତି ତାହାକୁ ଧ୍ୟାନ ଦେଇ ଶୁଣନ୍ତୁ କିନ୍ତୁ ଯେଉଁ ସୁସମାଚାର ଆମମାନେ ତୁମମାନଙ୍କ ନିକଟରେ ପ୍ରଚାର କରିଥିଲୁ ଆମ୍ଭେମାନେ କିମ୍ବା ସ୍ୱର୍ଗଦୂତ ହେଲେ ଯଦି କେହି ତଦ୍ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ ତେବେ ସେ ଶାପଗ୍ରସ୍ତ ହେଉ କେବଳ ଏତିକି କହନ୍ତୁ ନାହିଁ ଯେ ହେ ପ୍ରଚାରକ ବନ୍ଧୁ ମୁଁ କେବଳ ତୁମ ସହିତ ସହମତ ହୋଇପାରେ ନାହିଁ ତାଙ୍କୁ କେବଳ ଶାପଗ୍ରସ୍ତ ହେବାକୁ ଦିଅନ୍ତୁ ମୋତେ ଏହାର ଠିକ ପରବର୍ତ୍ତୀ ପଦଟିକୁ ମଧ୍ୟ ପାଠ କରିବାକୁ ଦିଅନ୍ତୁ ଯେପରି ଆମ୍ଭେମାନେ ପୂର୍ବରୁ କହିଅଛୁ ସେହିପରି ମୁଁ ଏବେ ଆଉ ଥରେ କହୁଅଛି ଯେଉଁ ସୁସମାଚାର ତୁମମାନେ ଗ୍ରହଣ କରିଥିଲ ତଦ୍ଭିନ୍ନ ଅନ୍ୟ କୌଣସି ଲୋକ ଅନ୍ୟ ସୁସମାଚାର ତୁମମାନଙ୍କରେ ପ୍ରଚାର କରେ ତେବେ ସେ ଶାପଗ୍ରସ୍ତ ହେଉ ତାହା ହିଁ ସତ୍ୟ କଥା ଅଟେ ପୁଣି ହେ ଭାଇ ଓ ଭଉଣୀ ସେହି ସମୟର ଈଶ୍ୱରଟି ସେହି ଥିଲେ ପୁଣି ତା ଯାହାକି ଘଟୁଅଛି ବୋଲି ମୁଁ କହିଥାଏ ତା ଯଦି ବୃଥା ବୋଲି ବିଚାରିତ ନ ହୁଏ ତେବେ ଏହି କ୍ଷୁଦ୍ର ଦଳକୁ ଦେଖିବା ନିମନ୍ତେ ତା ମୋତେ ସୁଯୋଗ ଦେବ ବର୍ତ୍ତମାନ ମୁଁ ଅତି ଉତ୍ସାହିତ ହୋଇଥାଏ ମୁଁ ଯେ ଉତ୍ସାହିତ ହୋଇପଡ଼ିଥାଏ ସେପରି ଅନୁମାନ କରେ ନାହିଁ ମାତ୍ର ପ୍ରଚାର କରୁଥିବା ଯୋଗୁଁ ମୁଁ ଆଶୀର୍ବାଦ ଗୁଡିକୁ କେବଳ ଲାଭ କରିଥାଏ ମୁଁ ନିଜରୁ ଥକି ଯାଇଥାଏ ପୁଣି ମୁଁ ଆପଣମାନଙ୍କୁ ସେତେବେଳେ ପର୍ଯ୍ୟନ୍ତ ଏଠାରେ ଅଟକାଇ ରଖିଥାଏ ଯେତେବେଳେ ପର୍ଯ୍ୟନ୍ତ ମୁଁ ବୁଝିନଥାଏ ଯେ ଆପଣମାନେ ଥକି ଯାଇଛନ୍ତି ପୁଣି ନିଦ୍ରାଗ୍ରସ୍ତ ଅଟନ୍ତି ତଥାପି ଓହୋ ମୁଁ ଆପଣ ଯଦି ସେଠାରେ ଆପଣମାନଙ୍କ ସହିତ ସାକ୍ଷାତ କରିବା ପାଇଁ ମୁଁ ଯେ କେତେ ଆତୁର ଅଟେ ଏହାକୁ ଆପଣ ଯଦି ଜାଣିଥାନ୍ତେ ବୁଝନ୍ତି ତ ପୁଣି ମୁଁ ଯେତେବେଳେ ଏହାକୁ ଏକଦା ମୁଁ ପୁଣି ଏହାକୁ ସେପରି କହିଥାଏ ମୁଁ ଯେତେବେଳେ ସେ ଯେତେବେଳେ କହିଥିଲେ ମୁଁ କହିଥିଲି ଏହା ସେପରି ହେବ ସେ କହିଥିଲେ ଏହା ଶେଷ ଅବସ୍ଥା ଯେ କିପରି ଅଟେ ତାହାକୁ ଦେଖିବା ନିମନ୍ତେ ତୁମେ ଇଚ୍ଛା କରିବ କି ପୁଣି ମୁଁ ପଛକୁ ବୁଲି ପଡି ଦେଖିଥିଲି ପୁଣି ସେଠାରେ ଏକ ବିଛଣା ପରେ ନିଜକୁ ଶୋଇ ରହିଥିବାର ଦେଖିଥିଲି ଏହାକୁ ବିଶ୍ୱାସ କରିବା ନିମନ୍ତେ ଆପଣମାନେ ନିଶ୍ଚିତ ରୂପେ ଏକ ଦୀର୍ଘ ଦିନ ଧରି ମୋତେ ଚିହ୍ନନ୍ତି ଆଉ ମୁଁ ଯେ ସତ୍ୟ କଥା କହିଥାଏ ଏହାକୁ ମଧ୍ୟ ବୁଝନ୍ତି ମୁଁ ଆପଣମାନଙ୍କୁ କିଛି ପଚାରିବା ନିମନ୍ତେ ଇଚ୍ଛା କରେ ଏଥିପୂର୍ବେ କି ସେମାନେ ଚାଉଳଙ୍କୁ ଅଭିଷେକ କରିଥିଲେ ସାମୁଏଲ ସେପରି ପଚାରିଥିଲେ ପ୍ରଭୁଙ୍କ ନାମରେ ମୁଁ ତୁମମାନଙ୍କୁ ସତ୍ୟ କଥା ବିନୁ ଅଧିକ କିଛି କଥା ବି କହିଥିଲି କି
ତାହା ସତ୍ୟ କଥା ଅଟେ ନା? ଏହା ସର୍ବଦା ସତ୍ୟ କଥା ରୂପେ ବିବେଚିତ ହୋଇ ଆସିଅଛି। ପୁଣି ଅର୍ଥର ନିମନ୍ତେ ତଥା ଅନ୍ୟ କୌଣସି ସାହାଯ୍ୟ ଭିକ୍ଷା କରୁଥିବା ଦ୍ୱାରା ମୁଁ କଦାପି ତୁମମାନଙ୍କରୁ ଆସିଥିଲି କି? ନୁହେଁ, ମୁଁ ସେପରି କଦାପି କରିନଥିଲି। ପୁଣି ଖ୍ରୀଷ୍ଟ ନିକଟକୁ ଆପଣମାନଙ୍କୁ ଘେନି ଆସିବା ପାଇଁ ଚେଷ୍ଟା କରିବା ବିନୁ ମୁଁ ଅନ୍ୟ କୌଣସି ଉଦ୍ଦେଶ୍ୟକୁ କଦାପି କାର୍ଯ୍ୟକାରୀ କରିନଥିଲି। ନିଶ୍ଚିତ ରୂପେ ତାହା ହିଁ ଅଟେ। ମୁଁ ଯେ ମାନସିକ ବିଚାରଧାରାକୁ ପଢୁଥିବା ବ୍ୟକ୍ତିଟି ଅଟେ, ଏପଟେ ସେମାନେ କହନ୍ତି। ଆପଣମାନେ ତ ଜାଣନ୍ତି ମନସ୍ତତ୍ତ୍ୱ ବିଦ୍ୟାରେ ଧାରଣ କରି କହିବା ବ୍ୟକ୍ତି ଜଣକ ସେପରି ବ୍ୟକ୍ତି ଅଟନ୍ତି। ଅବଶ୍ୟ ସେପରି ବିଚାରଧାରା ଗୁଡ଼ିକର ଧାରଣା ନିଶ୍ଚିତ ରୂପେ ଉତ୍ଥାପିତ ହେବ ନାହିଁ, ହେବ ହିଁ ହେବ, ଯେହେତୁ ସେମାନେ ଯେ ସେପରି କରିବେ ଏପରି ବିଷୟକୁ ବାଇବଲ ପ୍ରକାଶ କରି କହିଅଛି। ଜନିସ୍ ଓ ଜମ୍ବ୍ରିସ୍ ମୋସାଙ୍କର ମଧ୍ୟ ସେପରି ବିରୋଧ କରିଥିଲେ। ମୋସା ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରିଥିଲେ ପ୍ରାୟ ସେହିପରି ଧରଣର ଆଶ୍ଚର୍ଯ୍ୟ କର୍ମଗୁଡ଼ାକ ସେମାନେ ସୁଦ୍ଧା କରିଥିଲେ। ପୁଣି ଯେତେବେଳେ ପର୍ଯ୍ୟନ୍ତ ତା ଏକ ନିଶ୍ଚିତ ପ୍ରମାଣ ଅବସ୍ଥାକୁ ଉପସ୍ଥିତ ହୋଇନଥିଲା ଠିକ ସେତେବେଳେ ପର୍ଯ୍ୟନ୍ତ ସେମାନେ ସେପରି କରିଚାଲିଥିଲେ, ତାହା ହିଁ ସତ୍ୟ କଥା ଅଟେ। ତଥାପି ମନେ ରଖିଥାନ୍ତୁ ଯେ ଜନିସ୍ ଏବଂ ଜମ୍ବ୍ରିସ୍ ଆରୋଗ୍ୟ କରିପାରିନଥିଲେ, ସେମାନେ ଆରୋଗ୍ୟ କରିପାରିନଥିଲେ, ସେମାନେ ମହାମାରୀ ଗୁଡ଼ାକୁ ଘଟାଇ ପାରିଥିଲେ, ମାତ୍ର ସେଗୁଡ଼ିକୁ ଦୂରେଇ ଦେଇପାରିନଥିଲେ। ଧ୍ୟାନ ଦିଅନ୍ତି ତ, ଯଥୋଚିତ ବିଷୟ ଅଟେ। ଆଉ କେବଳ ଈଶ୍ୱର ହିଁ ଆରୋଗ୍ୟକାରୀ ଅଟନ୍ତି। ଈଶ୍ୱରଙ୍କ ବାକ୍ୟ ସର୍ବଦା ସତ୍ୟ ରୂପେ ବିବେଚିତ ଅଟେ। ମୁଁ ଆପଣମାନଙ୍କ ସହିତ ଯଥାସାଧ୍ୟ ସତ୍ୟବାଦୀ ରହିବାକୁ ଯତ୍ନ କରିଅଛି। ମୁଁ ଆପଣମାନଙ୍କୁ ସତ୍ୟଗତ କରିବାକୁ ଯତ୍ନ କରିଅଛି। ପ୍ରାୟ ଦୀର୍ଘ 31 ବର୍ଷ ଧରି ମୁଁ ସେପରି କରିଅଛି। ଏହି ମଞ୍ଚଟିର ଉପରେ ମୁଁ ଦଣ୍ଡାୟମାନ ହୋଇଅଛି, ତଳକୁ ପୁଣି ଉପରକୁ ଏପରି ଭାବରେ 31 ବର୍ଷ କରି ମୁଁ ବିତାଇ ସାରିଅଛି। ପୁଣି ଦିନେ ଏହି ମଞ୍ଚରୁ ମୁଁ ଦୂରେଇ ଯିବି, ପୁଣି ବହିବାରେ ଗୃହୀତ ହୋଇଯିବି। ପୁଣି ସେଠାରେ ମୋର ପ୍ରଥମ ପତ୍ନୀ, ଝିଅଟି, ପିତା, ଭାଇମାନେ ସମସ୍ତେ କବର ପ୍ରାପ୍ତ ହୋଇଅଛନ୍ତି। କେବଳ ଘନିଷ୍ଠ ବନ୍ଧୁଗଣ ମଧ୍ୟ ଠିକ ସେହିପରି କବର ସ୍ଥାନରେ କବର ପାଇଯାଇଛନ୍ତି। ମୁଁ ସେମାନଙ୍କୁ ସେମାନଙ୍କ କଫିନ ବାକ୍ସ ଗୁଡାକୁ ଦେଖିଅଛି, ପୁଣି ଫୁଲ ଗଛ ଗୁଡିକ ସେଠାରେ ଲାଗିଅଛି। ପୁଣି ମୁଁ ସେମାନଙ୍କର ସେହି ମର ବାକ୍ସ ଗୁଡିକ ଉଠାଇ ନେଇଅଛି ଏବଂ ଫୁଲ ଗଛ ଗୁଡିକ ସେଠାରେ ଲାଗିକରି ରହିଅଛି। ପୁଣି ଏକଦା ମୋର କଫିନ ବାକ୍ସ ମଧ୍ୟ ଠିକ ସେହି ସ୍ଥାନରେ ସ୍ଥାନ ପାଇବ, ତାହା ହିଁ ସତ୍ୟ କଥା ଅଟେ। ତଥାପି ଅତି ବିଶ୍ୱସ୍ତ ସହିତ ପୁଣି ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ମୁଁ ଆପଣମାନଙ୍କୁ କହିଥାଏ ଯେ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସତ୍ୟ ସୁସମାଚାରକୁ ଆପଣମାନଙ୍କ ନିକଟରେ ପ୍ରଚାର କରିଅଛି। ପୁଣି ମୁଁ ଏପରି ବିଶ୍ୱାସ କରିଥାଏ ଯେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜ ହେବାକୁ ହିଁ ଅଛି। ପୁଣି ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ତଦ୍ୱାରା ଗ୍ରହଣ କରିବାକୁ ହିଁ ଅଛି। ପୁଣି ଯେତେବେଳେ ମଧ୍ୟ ଆପଣମାନେ ସେପରି କରିଥାନ୍ତି, ତେବେ ଯାଏ ଏହା ଆପଣମାନଙ୍କ ମଧ୍ୟରେ ପ୍ରେମ, ଦୀର୍ଘ ସହିଷ୍ଣୁତା, ଶାନ୍ତି, ଆନନ୍ଦ, ଉତ୍ତମତା, ନମ୍ରତା, ନ୍ୟାୟପରାୟଣତା, ଧୈର୍ଯ୍ୟ, ପୁଣି ବିଶ୍ୱାସ ଉତ୍ପନ୍ନ କରାଇଥାଏ। ପୁଣି ସେଦିନ ପ୍ରାତଃକାଳରେ ମୋ ସହିତ କିପରି ଘଟଣା ଘଟିଥିଲା ତାହାକୁ ମୁଁ ଜାଣେ ନାହିଁ। ମୁଁ ଯେ ମୋର ଶରୀରରେ ଥାଇ ଏହି ଜଗତରେ ଥିଲି କିମ୍ବା ଦର୍ଶନ କିଏ ଯେ ଦେଖୁଥିଲି, ପୁଣି ଏହି ମୋର ଜଗତରୁ ଉତ୍ଥାପିତ ହୋଇଯାଇଥିଲି, ସେହି ସ୍ୱର୍ଗୀୟ ଦେଶକୁ ନିଆଯାଇଥିଲି, ସେ ବିଷୟରେ କିଛି ହେଲେ କହିପାରେ ନାହିଁ। ମୁଁ ଜାଣେ ନାହିଁ କିମ୍ବା ସେପରି କହିପାରେ ନାହିଁ, କେବଳ ଗୋଟିଏ ମାତ୍ର ବିଷୟ ଜାଣେ, ଅର୍ଥାତ୍ ମରିଯିବାର ଭୟରେ ମୁଁ ତ ସର୍ବଦା ଭୟଗ୍ରସ୍ତ ହୋଇ ରହିଥିଲି। ତାହା ହିଁ ଦାରୁଣ ଯନ୍ତ୍ରଣାର ଏକ ଭୟଙ୍କରତାର ବିଷୟ ମୋ ପାଇଁ ଥିଲା। ମାତ୍ର ଯୀଶୁ ଆସି ମୋତେ ଯେ ଗ୍ରହଣ କରିବେ ନାହିଁ, ଏପରି ଏକ ଭୟ ମୋ ମଧ୍ୟରେ କଦାପି ନଥିଲା। ଆଉ ବର୍ତ୍ତମାନ ମୁଁ ସେହି ଭୟରେ ଆଉ ଗ୍ରସ୍ତ ନୁହେଁ, ଯେହେତୁ ମୁଁ ତାହାକୁ ଆଉ ଭୟ କରିନଥାଏ। ଏହା ସତ୍ତ୍ୱେ ମୁଁ ଯଦି ଆପଣମାନଙ୍କୁ ସାକ୍ଷାତ କରିବି, ପୁଣି ଶୂନ୍ୟ ମଣ୍ଡଳରେ ଭାସମାନ ହୋଇ ଗତି କରୁଥିବା ସେହି ଛୋଟ ବାଦଲରେ ମୁଁ ସେପରି ଗୌରବକୁ ଲାଭ କରିବି। ତଥାପି ମୁଁ ଯେତେବେଳେ ଦେଖିଥାଏ, ପୁଣି ସେହି ଲୋକ ଗୁଡାକୁ ମୁଁ ଯେତେବେଳେ ଦେଖିଥିଲି, ସେତେ ସେମାନେ ପ୍ରକୃତ ବ୍ୟକ୍ତିଗଣ ଥିଲେ।
There was no sex, no feelings of that type. It couldn't be. It was perfect. It was sweetness. It was perfection. I'm wondering, I don't know, I'm wondering, is that what she seen before she left the earth, when she was young in the hospital, when I called her, and she said, Billy, you have preached it, you've talked about it, but she said, you don't know what it is. She said, I have no more desire to say it. I wonder if that's what it is, that godly, saintly old man of F.F. Bosworth, who stood in this pulpit, who's preached with me around different parts of the world, old F.F. Bosworth, all of you nearly knew him. Godly, saintly old man. 2 hours before, well, about a week or two before he left, I went to him, and there he laid back there, weighed nearly 90 years old. His little old arms reached out, his little bald head and that white whiskers on his face. I grabbed that old man in my arms and I screamed, my father, the chariots of Israel and the horsemen thereof.
ସେପରି ପ୍ରକୃତ ପେଣ୍ଟିକଷ୍ଟାଲ ବ୍ୟକ୍ତିଟିଏ ଯିଏକି କଦାପି ଆପଣଙ୍କୁ ଜଣେ ଅସଲି ପେଣ୍ଟିକଷ୍ଟାଲ ବିଶ୍ୱାସୀ ରୂପେ ପରିଚିତ କରାଇଥିଲେ, ତେବେ ସେ ଏଫ୍ ବୋସୱର୍ଥ ମହାଶୟ ହିଁ ଥିଲେ। ଶୁଦ୍ଧ ମର୍ମସ୍ପର୍ଶୀ ପ୍ରକୃତ ଧରଣର ସୁଷମା ପ୍ରଚାରକ ଜଣକୁ ମୁଁ ଦେଖିଥିବା ବ୍ୟକ୍ତିଟି ସେ ବୋସୱର୍ଥ ମହାଶୟ ହିଁ ଥିଲେ। ପୁଣି ମୁଁ ଆପଣା ପାହୁଚରେ ତାଙ୍କୁ ଯେତେବେଳେ କୁଣ୍ଢାଇ ପକାଇଥିଲି, ପୁଣି ଏପରି କହି ଚିତ୍କାର କରି ଉଠିଥିଲି, ହେ ଆମ୍ଭ ପିତ, ହେ ଈଶ୍ୱର ରଥ ଓ ତହିଁର ଅଶ୍ୱରୋହୀଗଣ। ସେ କହିଥିଲେ, ହେ ମୋର ପୁତ୍ର, ସୁସମାଚାର ପ୍ରଚାର କ୍ଷେତ୍ରରେ ସ୍ଥିର ହୋଇ ରହିଥାଅ। କହିଥିଲେ, ଏହି ଯୁବକ ଶ୍ରେଣୀୟ ବ୍ୟକ୍ତିଗଣଙ୍କ ମଧ୍ୟରୁ କେତେକଙ୍କୁ ବିଦେଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟକୁ ପ୍ରେରଣ କର, ଏଥିପୂର୍ବେ କି ସେମାନେ ଅଗଣିତ ଧର୍ମବିଶ୍ୱାସ ବିରୋଧୀ ଶିକ୍ଷାଗୁଡ଼ିକ ଦ୍ୱାରା ଆକ୍ରାନ୍ତ ହୁଅନ୍ତି। ତତ୍ପୂର୍ବରୁ ଯଦି ତୁମେ କରିପାର ତେବେ ସେପରି କର, ଏହାକୁ ବୁଝନ୍ତୁ। ସେ ପୁଣି କହିଥିଲେ, ଯେଉଁ ସେବାର ନିମନ୍ତେ ଏହା ପରିଚିତ ହେବ, ତୁମର ସେହି ସେବା କାର୍ଯ୍ୟଟି ଅଦ୍ୟାବଧି ଆରମ୍ଭ ହୋଇନାହିଁ। ସେ କହିଥିଲେ, ତୁମର ସେବା କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇନାହିଁ ଏବଂ ସେଥିପାଇଁ ଅପେକ୍ଷା କରିଥିବ। ସେ କହିଥିଲେ, ତୁମେ ଜଣେ ନୂତନ ଧରଣର ପ୍ରଣାମ ଅଟ। କହିଥିଲେ, ହେ ପୁତ୍ର, ତୁମେ ତ ଜଣେ ଯୁବକ ହିଁ ଅଟ। ମୁଁ କହିଥିଲି, ଭାଇ ବୋସୱର୍ଥ, ମୁଁ ତ 48 ବର୍ଷ ବୟସ୍କ ଯୁବକଟିଏ ଅଟେ। ସେ କହିଥିଲେ, ତୁମ୍ଭେ ଅଦ୍ୟାବଧି ଆରମ୍ଭ ସୁଦ୍ଧା କରିନାହ। ସେ କହିଥିଲେ, ସେହି ପେଣ୍ଟିକଷ୍ଟର ପ୍ରଚାରକଗଣଙ୍କ ଏପରି ଅସଂଖ୍ୟ ଧରଣର ମୂର୍ଖତାରୂପୀ ଶିକ୍ଷାଗୁଡ଼ିକ ସହିତ ସେଠାକୁ ଯିବାକୁ ଆଦୌ ଦିଅନ୍ତୁ ନାହିଁ। ପୁଣି ବିଷାକ୍ତ ଶିକ୍ଷାଗୁଡ଼ିକ ସହିତ ସେ ଯୁବକ ପ୍ରଚାରକଗଣଙ୍କୁ ସେଠାକୁ ଯିବାକୁ ଦିଅନ୍ତୁ ନାହିଁ। ପୁଣି ତୁମେ ସେଠାରେ ପହଞ୍ଚିବା ପୂର୍ବେ ଏହି ସକଳ ପ୍ରକାରର ବିପ୍ଳବଗୁଡ଼ିକ ପୁଣି ଏହାର ବିରୁଦ୍ଧରେ ରହିଥିବା ସକଳ ବିଷୟଗୁଡ଼ିକୁ ପ୍ରତିହତ କର। କହିଥିଲେ, ଭାଇ ବ୍ରହ୍ମ, ଆଗକୁ ବଢ଼ନ୍ତୁ, ଆପଣ ଲାଭ କରିଥିବା ସୁସମାଚାର ସହିତ ଆଗକୁ ବଢ଼ନ୍ତୁ। ସେପରି କହିଥିଲେ, ଆପଣ ଯେ ଜଣେ ପ୍ରେରିତ ଅଟନ୍ତି ଏପରି ମୁଁ ବିଶ୍ୱାସ କରେ, କିମ୍ବା ଆମମାନଙ୍କ ଈଶ୍ୱରଙ୍କର ଯେ ଭାବବାଦୀ ଅଟନ୍ତି ବୋଲି ମୁଁ ବିଶ୍ୱାସ କରେ। ମୁଁ ତାଙ୍କ ଆଡ଼କୁ ଚାହିଁକ ଦେଖିଥିଲି, ମୁଁ ଆପଣା ବାହୁଦରେ ତାଙ୍କୁ କୁଣ୍ଢାଇ ପକାଇଥିଲି। ମୁଁ କହିଥିଲି, ଭାଇ ବୋସୱର୍ଥ, ମୁଁ ଆପଣଙ୍କୁ ପ୍ରଶ୍ନଟି ପଚାରିବାକୁ ଇଚ୍ଛା କରେ, ଆପଣଙ୍କ ନିମନ୍ତେ ସବୁଠାରୁ ଆନନ୍ଦଦାୟକ ସମୟଟି କ'ଣ ଥିଲା? ସେହି ସକଳ ବର୍ଷଗୁଡ଼ିକ ମଧ୍ୟରେ ପ୍ରଚାର କରୁଥିବା ସମୟଗୁଡ଼ିକ ମଧ୍ୟରେ ଆପଣଙ୍କ ପାଇଁ ସବୁଠାରୁ ଆନନ୍ଦଦାୟକ ସମୟଟି କ'ଣ ଥିଲା? ସେ କହିଥିଲେ, ଭାଇ ବ୍ରହ୍ମ, ଠିକ୍ ବର୍ତ୍ତମାନ ସମୟର ଅବସରଟି ତାହା ହିଁ ଅଟେ। ମୁଁ ପଚାରିଥିଲି, ଆପଣ ଯେ ମରିବାକୁ ଯାଉଅଛନ୍ତି ତାହା ଜାଣନ୍ତି କି? ସେ କହିଥିଲେ, ମୁଁ କଦାପି ମରିପାରେ ନାହିଁ। ମୁଁ ପଚାରିଥିଲି, ଏହା ଯେ ଆପଣଙ୍କର ସବୁଠାରୁ ଆନନ୍ଦଦାୟକ ଅବସର ଅଟେ, ଆପଣ ଏପରି କାହିଁକି କହିଥାନ୍ତି? ସେହି ସ୍ଥାନରେ ଏକ ଛୋଟ ଦ୍ୱାର ଥିଲା। ସେ କହିଥିଲେ, ସେହି ଦ୍ୱାର ଆଡ଼କୁ ଆପଣା ମୁହଁକୁ ଫେରାଇ ମୁଁ ସେହି ସ୍ଥାନରେ ଶୋଇ ରହିଥିଲି। ପୁଣି ମୋର ଅଧିକାଂଶ ସମୟରେ ସେହି ଜଣଙ୍କୁ, ଯାହାଙ୍କୁ ମୁଁ ସବୁଠାରୁ ବଳି ଅଧିକ ସ୍ନେହ କରିଥିଲି, ପୁଣି ଯାହାଙ୍କ ଉଦ୍ଦେଶ୍ୟରେ ମୁଁ ପ୍ରଚାର କରିଥିଲି, ପୁଣି ମୋର ଏହି ବିଗତ ବର୍ଷଗୁଡ଼ିକର ମଧ୍ୟରେ ଯାହାଙ୍କ ନିମନ୍ତେ ବିଶ୍ୱସ୍ତ ହୋଇ ରହିଥିଲି, ସେହି ଜଣଙ୍କ ଏହି ଦ୍ୱାର ନିକଟକୁ ଆସିବେ, ପୁଣି ମୁଁ ତାଙ୍କ ସହିତ ସେହି ଦ୍ୱାରଟି ମଧ୍ୟକୁ ସେହି ଧାରଟିର ମଧ୍ୟ ଦେଇ ଚାଲିଯିବି। ମୁଁ ତାଙ୍କୁ ଚାହିଁକି ଦେଖିଥିଲି, ମୁଁ ଚିନ୍ତା କରିଥିଲି, ମୁଁ ସେହି ସମାନ ଧରଣ ବିଷୟକୁ ଅପେକ୍ଷା କରୁଥିଲି, ଯେତେବେଳେ କି ମୁଁ ଅବ୍ରାହମ, ଇସହାକ କିମ୍ବା ଯାକୁବଙ୍କୁ ସେଠାରେ ଦେଖିବି। ମୁଁ ତାଙ୍କ ହାତକୁ ଧରି ପକାଇଥିଲି, ମୁଁ କହିଥିଲି, ଭାଇ ବୋସୱର୍ଥ, ଆମମାନେ ଉଭୟ ସେହି ସମାନ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିଥାଉ, ଆମମାନେ ସମାନ ଧରଣର ବିଷୟକୁ ବିଶ୍ୱାସ କରିଥାଉ, ଆଉ ଈଶ୍ୱରଙ୍କ ଅପାର କରୁଣା ଦ୍ୱାରା ମୋର ଶରୀରରେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ପ୍ରଚାର କରିବି। ଯେପରି ବିଶ୍ୱସ୍ତ ହୋଇ ରହିବାର ବିଷୟକୁ ମୁଁ ଜାଣେ, ତଦନୁସାରେ ମୁଁ ମୋର ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିଥିବି।
ମୁଁ ସୁଷମାଚାର ଶିକ୍ଷାର ସହିତ କୌଣସି କ୍ଷେତ୍ରରେ କିମ୍ବା କୌଣସି ପ୍ରକାର କଦାପି ରଫାଦଫାର ଆଚରଣକୁ ଦେଖାଇବି ନାହିଁ। ଯେତେ ବିଶ୍ୱସ୍ତତାର ସହିତ ରହିବା ବିଷୟକୁ ମୁଁ ଜାଣେ, ସେତିକି ବିଶ୍ୱସ୍ତତା ସହିତ ମୁଁ ଏହା ସହିତ ଆବଦ୍ଧ ହୋଇ ରହିଥିବି। ଭାଇ ବୋସ୍ୱର୍ଥ, ସେହି ଅତ୍ୟୁତ୍ତମ ଦେଶରେ ମୁଁ ଆପଣଙ୍କ ସହିତ ସାକ୍ଷାତ କରିବି, ଯେଉଁ ସ୍ଥାନରେ ତୁମ୍ଭେ ଆଉ ଯୁବକ ହୋଇ ରହିନଥିବ କିମ୍ବା କଦାପି ବୃଦ୍ଧ ହେବ ନାହିଁ, ମାତ୍ର ସର୍ବଦା ଯୁବକ ହୋଇ ରହିଥିବ, ସେହି ସ୍ଥାନରେ ମୁଁ ତୁମର ସହିତ ସାକ୍ଷାତ କରିବି। ସେ କହିଥିଲେ ତୁମ୍ଭେ ମଧ୍ୟ ସେଠାରେ ଥିବ। ଭାଇ ବ୍ରହ୍ମ, ଆପଣ ଚିନ୍ତା କରନ୍ତୁ ନାହିଁ, ଏକ ଘଣ୍ଟା ପୂର୍ବେ କିମ୍ବା ସେ ମୃତ୍ୟୁବରଣ କରିବାର ଦୁଇ ଘଣ୍ଟା ପୂର୍ବର ଘଟଣା ତାହା ଥିଲା। ପ୍ରାୟ ଦୁଇ ଘଣ୍ଟା, ପ୍ରାୟ ଦୁଇ ମାସ ପରେ ସେ ଯେ ସେତେବେଳେ ମରିବାକୁ ଯାଉଥିଲେ, ସେପରି ମୁଁ ଚିନ୍ତା କରିଥିଲି। ମୋ ପତ୍ନୀ ପିତାକୁ ଚାଲି ଆସିଥିଲେ ଆଉ ତାଙ୍କୁ ଦେଖିଥିଲେ। ସେ ତ ତାଙ୍କ ବିଷୟରେ ସର୍ବତାରୁ ଖୁବ୍ ଚିନ୍ତିତ ରହୁଥିଲେ। ତତ୍ପରେ ବୋସ୍ୱର୍ଥ ମହାଶୟଙ୍କ ନିମନ୍ତେ ସୁଦ୍ଧା ସେପରି କରୁଥିଲେ ଆଉ ପ୍ରାୟ ଦୁଇ ଘଣ୍ଟା ଉତ୍ତାରେ ସେ ଶୋଇ ରହିଥିବା ଅବସ୍ଥାରେ ମିଳିଥିଲେ। ସେ ଉଠି ପଡ଼ିଥିଲେ, ସେ ଚାହିଁ ଦେଖିଥିଲେ ଆଉ ସେ ଆପଣା ବିଛଣାରୁ ଡେଇଁ ପଡ଼ି ତଳକୁ ଓହ୍ଲାଇ ଆସିଥିଲେ। ସେ କହିଥିଲେ, ଆଚ୍ଛା ମା, ମୁଁ ଆପଣଙ୍କୁ ବହୁ ବର୍ଷ ଧରି ଦେଖି ନାହିଁ। ବାପା, ଭାଇ ଜିମ୍ କିପରି କହିଥିଲେ, ଆସନ୍ତୁ ଆମମାନେ ଦେଖିବା, ତୁମେ ଇଲିନିୟର ଜୟାଲ୍ସ୍ତ ମୋ ଦ୍ୱାରା ପ୍ରମୁଖ ନିକଟକୁ ଧର୍ମ ପରିବର୍ତ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଅଟ। ସେ ତ 40 ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ, ଲକ୍ଷ୍ୟ କରନ୍ତି ତ ଆଗେ, ହଁ ସେପରେ ହିଁ ଅଟେ। ସେ କହିଥିଲେ, ଏଠାରେ ଭଉଣୀ ଅମୁକ ଅମୁକ ଦେଖିବାକୁ ମିଳୁଅଛନ୍ତି, ହଁ ମିନିଂ ସଭାରେ ମୁଁ ତୁମକୁ ପ୍ରଭୁଙ୍କ ନିକଟକୁ ଆଣିଥିଲି, ହଁ ସେପରି କରିଥିଲି, ହଁ ଏଠାରେ ଭଉଣୀ ଅମୁକ ଅମୁକ ଅଛନ୍ତି, ମୁଁ ଆପଣଙ୍କୁ କଦାପି ଦେଖି ନାହିଁ। ହଁ ଦେଖନ୍ତୁ, ତୁମେ ଅମୁକ ଅମୁକ ସେବକଙ୍କ ଦ୍ୱାରା ପ୍ରଭୁଙ୍କ ନିକଟକୁ ଆସିଥିଲ। ପୁଣି ପ୍ରାୟ ଦୁଇ ଘଣ୍ଟା ଧରି ସେ ସେମାନଙ୍କ ସହିତ କରମର୍ଦ୍ଦନ କରିଥିଲେ, ଯେଉଁମାନଙ୍କୁ ସେ ପ୍ରଭୁଙ୍କ ନିକଟକୁ ଆଣିଥିଲେ। ପୁଣି ଆପଣା ବିଛଣା ପରକୁ ଚାଲି ଯାଇଥିଲେ, ପୁଣି ଶୋଇ ପଡ଼ିଥିଲେ, ଆପଣ ହସ୍ତଦ୍ୱୟକୁ ଛନ୍ଦି ଦେଇଥିଲେ, ପୁଣି ତାହା ହିଁ ଏହିସବୁ ବିଷୟ ଥିଲା। ସେଦିନ ରାତ୍ରି କାଳରେ ଯେଉଁ ଦେଶକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ଦେଖାଇ ଦେଇଥିଲେ, ତନ୍ମଧ୍ୟକୁ ଭାଇ ଏଫ୍ ବୋସ୍ୱର୍ଥ ପ୍ରବେଶ କରିଥିଲେ ବୋଲି ଥିଲେ କି, ତେବେ ତାହା ସେପରି ହୋଇଥାଏ। ତେବେ ତ ସେଠାରେ ସେ ଜଣେ ଯୁବକ ବ୍ୟକ୍ତି ଅଟନ୍ତି। ଈଶ୍ୱର ତାଙ୍କ ପ୍ରାଣକୁ ବିଶ୍ରାମ ଦିଅନ୍ତୁ। ପୁଣି ମୁଁ ଏତେ ଅଧିକ ବିଶ୍ୱସ୍ତ ହୁଏ ଯେପରି ସେ ଦେଶଟିରେ ମଧ୍ୟକୁ ମୁଁ ସୁଦ୍ଧା ପ୍ରବେଶ କରିପାରେ। ପୁଣି ଖ୍ରୀଷ୍ଟଙ୍କ ଜଣେ ଦାସ ହୋଇଥିବାରୁ ମୁଁ ଜଣେ ବିଶ୍ୱସ୍ତ ବ୍ୟକ୍ତି ସେପରି ହୋଇପାରେ। ମୁଁ ମୋର ଜୀବନ ନିମନ୍ତେ ଲଜ୍ଜିତ ଅଟେ, ମୁଁ ପ୍ରକୃତ ଲଜ୍ଜିତ ଅଟେ। ଆପଣମାନଙ୍କ ସମ୍ମୁଖରେ ମୁଁ ଯଦି କିଛି ପାପ କରିଥିଲି, ତେବେ ଆପଣମାନେ ମୋ ପାଇଁ ଧାରୁଆ ଅଟନ୍ତି, ମୋତେ ଆସି କହିବା ନିମନ୍ତେ ସେପରି ଅଟନ୍ତି, ବୁଝନ୍ତି ତ। ପ୍ରତ୍ୟେକ ବିଷୟ ନିମନ୍ତେ ମୁଁ ଧାର୍ମିକ ମାନ ହୋଇ ରହିବାକୁ ଚେଷ୍ଟା କରିଥିଲି, ଯେଉଁ ବିଷୟଗୁଡ଼ିକର ସମ୍ବନ୍ଧରେ ସବୁକିଛି ପ୍ରକାର ଯୋଗ୍ୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଈଶ୍ୱର ମୋତେ ଆପଣା କରୁଣା ଦ୍ୱାରା ଯୋଗ୍ୟ କରିଥିଲେ, ଦେଖନ୍ତି ତ। ତଥାପି ହେ ବନ୍ଧୁଗଣ, ଦେଖନ୍ତୁ, ମୋର ଜୀବନରେ ଯଦି କୌଣସି ପ୍ରକାରର ଭ୍ରାନ୍ତ ଧରଣର ବିଷୟର ସମ୍ବନ୍ଧରେ ଆପଣମାନେ କିଛି ଜାଣନ୍ତି, ଯେ ତାହାକୁ ପ୍ରକାଶ କରି କହିବା ନିମନ୍ତେ ଆପଣମାନେ ମୋର ଧାଉରା ପରି ଅଟନ୍ତି। ପୁଣି ଲକ୍ଷ୍ୟ କରନ୍ତୁ, ଆପଣମାନଙ୍କ ନିକଟରେ ଏଠାରେ ଠିଆ ହୋଇ ଈଶ୍ୱରଙ୍କ ସତ୍ୟବାକ୍ୟକୁ ଆପଣମାନଙ୍କ ନିକଟରେ ପ୍ରଚାର କରି କହିବା ନିମନ୍ତେ ମୁଁ ଆପଣମାନଙ୍କ ନିକଟରେ ଧାରୁଆ ଅଟେ। ମୁଁ ଏ ବିଷୟରେ ଆପଣମାନଙ୍କ ନିକଟରେ ଧାରୁଆ ଅଟେ, ଯେହେତୁ ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକଙ୍କ ମୁଖମଣ୍ଡଳକୁ ଦର୍ଶନ କରିବା ନିମନ୍ତେ ଇଚ୍ଛା କରେ। ଯୁବକ ବ୍ୟକ୍ତି ପୁଣି ଯୁବତୀ ମହିଳାଗଣଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ସେଠାରେ ସ୍ଥିତ ସେହି ଭବ୍ୟ ସ୍ଥାନରେ ଦେଖିବା ନିମନ୍ତେ ଇଚ୍ଛା କରେ। ପୁଣି ବର୍ତ୍ତମାନ ଆପଣମାନେ ଯେଉଁ ସ୍ଥାନରେ ଅଛନ୍ତି, ତହିଁରୁ ସେ ସ୍ଥାନ ଦୂରତାଟି କେବଳ ନିମିଷକର ବ୍ୟବଧାନ ହିଁ ଅଟେ, ଆଉ ତାହା ହିଁ ସତ୍ୟ କଥା ଅଟେ, ଏହା ସେହି ସ୍ଥାନଟି ଅଟେ। ପୁଣି ସମସ୍ତ ଅନୁଗ୍ରହ ଆକର ଈଶ୍ୱର ସେପରି କରନ୍ତୁ, ସ୍ୱର୍ଗବାସୀ ଈଶ୍ୱର ସେପରି କରନ୍ତୁ। ମୁଁ ତ ଜଣେ ଧର୍ମାନ୍ଧ ନୁହେଁ, ମାତ୍ର ହେ ପିତା ଅତି ଭକ୍ତିର ସହିତ ସେପରି କହିଥାଏ। ସେହି ମହାମୟ ଦିନରେ ଯେତେବେଳେ ଏହି ସ୍ଥାନରେ ଆମମାନେ ପୁନଃସ୍ଥିତ ହେବୁ, ପୁଣି ଆପଣମାନଙ୍କ ଶାରୀରିକ ଗୁଡ଼ିକୁ ପୁନର୍ବାର ଧାରଣ କରିନେବୁ, ଯେପରିକି ଆମମାନେ ପାନ କରିପାରୁ, ପୁଣି ସେହି ରମ୍ୟ ଦେଶର ଅଙ୍ଗୁର ଫଳ ଗୁଡ଼ିକୁ, ପୁଣି ଅନ୍ୟାନ୍ୟ ସୁମିଷ୍ଟକର ଫଳ ଗୁଡ଼ିକୁ ଯେପରି ଭୋଜନ କରିପାରୁ। ସେମାନେ ଗୃହ ଗୁଡ଼ିକୁ ନିର୍ମାଣ କରିବେ, ପୁଣି ଅନ୍ୟ ଜଣେ ତନ୍ମଧ୍ୟରେ ବାସ କରିବ ନାହିଁ।
ସେମାନେ ଦ୍ରାକ୍ଷ କ୍ଷେତ୍ରଗୁଡ଼ିକୁ ପ୍ରସ୍ତୁତ କରିବେ, ପୁଣି ଅନ୍ୟମାନେ ତହିଁରୁ ଫଳ ଭୋଜନ କରିବେ ନାହିଁ। ଦେଖନ୍ତି ତ, କେହି ଜଣେ ବ୍ୟକ୍ତି ଦ୍ରାକ୍ଷଲତା ଲଗାଇଥାନ୍ତି, ତାଙ୍କର ପୁତ୍ର ଏହାର ଫଳକୁ ଭୋଜନ କରିଥାନ୍ତି, ପୁଣି ତାଙ୍କ ନାତି ତାକୁ ଦଖଲ କରିଥାନ୍ତି, ଆଉ ତାଙ୍କର ଅନାତି ଏହାକୁ ଉପଭୋଗ କରିଥାନ୍ତି। କିନ୍ତୁ ଏ କ୍ଷେତ୍ରରେ ସେପରି ନୁହେଁ, ସେ ଏହାକୁ ରୋପଣ କରିବେ, ପୁଣି ତନ୍ମଧ୍ୟରେ ବାସ କରିବେ। ଦେଖନ୍ତୁ, ତାହା ହିଁ ସତ୍ୟ କଥା ଅଟେ। ଆମେ ସେହି ସ୍ଥାନରେ ସଦାସର୍ବଦା ବାସ କରି ରହିଥିବୁ। ପୁଣି ହୋଇପାରେ ସେହି ଦେଶରେ ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ମୁଁ ସେଠାରେ ଦର୍ଶନ କରିବି। ଆଉ ମୁଁ ଜାଣେ ଯେ ମୁଁ ଯେ ତ୍ରିତ୍ୱବାଦୀ ସେବକମାନଙ୍କ ମଧ୍ୟରେ ଏପରି କହୁଅଛି, ତାହାକୁ ମୁଁ ଭଲ ଭାବରେ ଜାଣେ। ପୁଣି ହେ ମୋର ଭାତୃଗଣ, ମୁଁ ଏହାକୁ ସେପରି କହିନଥାଏ, ଆପଣମାନଙ୍କୁ ଆଘାତ ଦେବା ପାଇଁ ମୁଁ ସେପରି ଆଦୌ କହିନଥାଏ। ମୁଁ ମଧ୍ୟ ଜଣେ ତ୍ରିତ୍ୱବାଦୀ ଅଟେ। ମୁଁ ତ୍ରିତ୍ୱବାଦକୁ ବିଶ୍ୱାସ କରେ। ଈଶ୍ୱରଙ୍କ ମଧ୍ୟରେ ଥିବା ତିନୋଟି ନୈସର୍ଗିକ ଗୁଣଗୁଡ଼ିକୁ ମୁଁ ବିଶ୍ୱାସ କରେ। ପିତା, ପୁତ୍ର, ପବିତ୍ରତ୍ୱଙ୍କୁ ମୁଁ ବିଶ୍ୱାସ କରେ, ମାତ୍ର ତିନି ଜଣ ଈଶ୍ୱରଙ୍କୁ ବିଶ୍ୱାସ କରେ ନାହିଁ। ବୁଝନ୍ତି ତ, ପ୍ରକୃତରେ ତାଙ୍କ ମଧ୍ୟରେ ତିନୋଟି ନୈସର୍ଗିକ ଗୁଣଗୁଡ଼ିକ ବିଷୟକୁ ମୁଁ ବିଶ୍ୱାସ କରିଥାଏ। ପିତା, ପୁତ୍ର ଓ ପବିତ୍ରତ୍ମାଙ୍କ ବିଷୟରେ ମୁଁ ସେପରି ଏକ ଯୋଗ୍ୟ ବିଷୟକୁ ବିଶ୍ୱାସ କରିଥାଏ। ମୋର ସମସ୍ତ ହୃଦୟ ସହିତ ମୁଁ ସେପରି ବିଶ୍ୱାସ କରିଥାଏ। ଏହା ସତ୍ତ୍ୱେ ସେମାନେ ତିନି ଜଣ ଈଶ୍ୱର ଆଦୌ ନୁହନ୍ତି। ସେଗୁଡ଼ିକ କେବଳ ତିନୋଟି ନୈସର୍ଗିକ ଗୁଣ ହିଁ ଅଟନ୍ତି, କିମ୍ବା ଈଶ୍ୱରଙ୍କ ତିନୋଟି ପଦବୀ ଗୁଡ଼ିକ ଅଟେ। ଏକଦା ଈଶ୍ୱର ପିତାଙ୍କ ପଦବୀରେ, ପୁତ୍ରଙ୍କ ପଦବୀରେ ପରିଚିତ ହୋଇଥିଲେ, ପୁଣି ଏତେବେଳେ ପବିତ୍ରାତ୍ମ ପଦବୀରେ ପରିଚିତ ଅଟନ୍ତି। ତଥାପି ସେହି ସମାନ ଈଶ୍ୱର ଅଟନ୍ତି, କେବଳ ତିନୋଟି ପଦବୀରେ ପରିଚିତ ଅଟନ୍ତି। ପୁଣି ସେମାନେ ସେପରି ଅଛନ୍ତି। ପୁଣି ପିତା, ପୁତ୍ର, ପବିତ୍ରାତ୍ମ ପରି ପଦବୀ ଗୁଡ଼ିକ ତ ଈଶ୍ୱରଙ୍କ ନାମ ନୁହେଁ। ଈଶ୍ୱରଙ୍କ ଏକମାତ୍ର ନାମ ରହିଅଛି, ପୁଣି ତାହା ଯୀଶୁଙ୍କ ନାମ ଅଟେ। ବାଇବଲରେ ଲିଖିତ ହୋଇଅଛି ଯେ ସ୍ୱର୍ଗରେ ଥିବା ପରିବାର ଗୁଡ଼ିକ ଯୀଶୁଙ୍କ ନାମରେ ନାମିତ ଅଟନ୍ତି, ପୁଣି ପୃଥିବୀସ୍ଥ ପରିବାର ଗୁଡ଼ିକ ମଧ୍ୟ ଯୀଶୁଙ୍କ ନାମରେ ନାମିତ ଅଟନ୍ତି, ଆଉ ଏହା ହିଁ ସତ୍ୟ କଥା ଅଟେ। ସୁତରାଂ ଈଶ୍ୱରଙ୍କର ଏକମାତ୍ର ନାମ ଥିଲା ତାଙ୍କ ମାନବୀୟ ନାମ ଥିଲା। ତାଙ୍କର ଉପନାମଟିର ସଦୃଶ ନାମ ତାଙ୍କୁ ମିଳିବାକୁ ମନସ୍ଥ ରହିଥିଲା, ଯାହାକି ଜିହୋବା ଜିରି ନାମରେ ପରିଚିତ ଥିଲା, ଜିହୋବା ରାଫା ନାମରେ ପରିଚିତ ଥିଲା। ତାହା ତ ତାଙ୍କ ଐଶ୍ୱରିକ ରୂପର ପଦବୀ ଗୁଡ଼ିକ ହିଁ ଥିଲା। ତଥାପି ଯୀଶୁ ବୋଲି ପରିଚିତ ଥିବା ସେହି ଏକମାତ୍ର ନାମ ତାଙ୍କର ଥିଲା, ଆଉ ତାହା ହିଁ ତାଙ୍କର ସେହି ଏକମାତ୍ର ନାମ ଅଟେ। ପୁଣି ବାସ୍ତବରେ ହେ ମୋର ଭାତୃଗଣ, ଆପଣମାନେ ମୋ କଥା ଯଦି ଅସହମତ ହୁଅନ୍ତି, ତେବେ ମନେ ରଖିଥାନ୍ତୁ ଯେ ସେଠାରେ ଯେକୌଣସି ପ୍ରକାର ହେଉନା କାହିଁକି ମୁଁ ଆପଣମାନଙ୍କ ସହିତ ସାକ୍ଷାତ କରିବି। ବୁଝନ୍ତି ତ, ମୁଁ ଆପଣମାନଙ୍କ ସହିତ ସେହି ସ୍ଥାନରେ ଉପସ୍ଥିତ ହେବି। ଅତଏବ ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ମୁଁ ତ ଆପଣମାନଙ୍କୁ ଅତ୍ୟଧିକ ରୂପେ ସ୍ନେହ କରିଥାଏ। ପୁଣି ମଣ୍ଡଳୀ ଯେତେବେଳେ ସ୍ମରଣ ରଖୁ, ଏପରି ମୁଁ ଇଚ୍ଛା କରେ, ରବିବାର ଦିନ ପ୍ରାତଃକାଳରେ ଆମମାନେ ଏହି ସ୍ଥାନରେ ପୁଣି ଆରମ୍ଭ କରିବୁ, ଆଉ ଅପରାହ୍ନର ଦୁଇଟା ସମୟରୁ ଅଧିକ ବିଳମ୍ବ ସମୟ ପର୍ଯ୍ୟନ୍ତ ମୁଁ ଯେ ଆପଣମାନଙ୍କୁ ଅଟକାଇ ରଖିବି ନାହିଁ, ଏପରି ଯତ୍ନ କରିବା ନିମନ୍ତେ ମୁଁ ଚେଷ୍ଟା କରୁଅଛି, ଯେପରିକି ତଦ୍ୱାରା ଆପଣମାନେ ଅପରାହ୍ନ ସମୟରେ ଆହୁରି ଏକ ସେବାର ସୁଯୋଗ ପାଇପାରିବେ, ଯଦି ଆମମାନେ ସମ୍ଭବ ସେପରି ବନ୍ଦୋବସ୍ତ କରିପାରୁ। ପୁଣି ଆଜି ରାତ୍ରି କାଳରେ ମୁଁ ପ୍ରାୟ ଯେପରି କରିଥାଏ, ଯଦି ମୁଁ ସେପରି ଭାବରେ କରେ, ତେବେ ରାତ୍ରି 10:30 ପର୍ଯ୍ୟନ୍ତ ସେପରି କରିବି। ଆପଣମାନେ ମୋତେ କ୍ଷମା କରିଦେବେ କି? ହେ ବନ୍ଧୁଗଣ, ଆମମାନଙ୍କଠାରେ ଯେପରି କିଛି ଅଧିକା ସମୟ ରହିନାହିଁ, ହେ ପ୍ରିୟଗଣ ଯେପରି ରହିଅଛି କି? ମୁଁ ଆପଣମାନଙ୍କୁ ପ୍ରିୟ ସନ୍ତାନଗଣ ବୋଲି କହିବି, ଯେହେତୁ ଆପଣମାନେ ସେପରି ହିଁ ଅଟନ୍ତି। ଆପଣମାନେ ମୋର ପ୍ରିୟ ସନ୍ତାନଗଣ ଅଟନ୍ତି। ତାହା ଯେ କିପରି ଭାବରେ ଅଟେ ଏହା ଆପଣମାନେ ଜାଣନ୍ତି କି? ହେବାକୁ ଦିଅନ୍ତୁ, ଏଠାରେ ଧର୍ମଶାସ୍ତ୍ର ପଦଟିକୁ ପରିଚୟକୁ ଆସିବାକୁ ଦିଅନ୍ତୁ। ପାଉଲ କହିଥିଲେ, କାରଣ ଈଶ୍ୱରଙ୍କ ବିଷୟକ ଉଦ୍ଯୋଗରେ ମୁଁ ତୁମମାନଙ୍କ ତାଙ୍କ ମଣ୍ଡଳୀ ନିମନ୍ତେ ଉଦ୍ଯୋଗୀ, ଯେହେତୁ ମୁଁ ତୁମମାନଙ୍କୁ ବାଗଦାନ କରିଅଛି। ଆପଣମାନଙ୍କ ଅବସ୍ଥାଟି ତାହା ଅଟେ, ତାହା ହିଁ ଲାଭ କରିଅଛି, ଏହା ହିଁ ସେପରି ଅଟେ। ଯେହେତୁ ମୁଁ ତୁମମାନଙ୍କୁ କ୍ଷତିକନ୍ୟା ସଦୃଶ ଏକ ସମୀଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ସମର୍ପଣ କରିବା ନିମନ୍ତେ ବାଗଦାନ କରିଅଛି। ପୁଣି ତାହା ଯଦି ସେହିଦିନ ନିମନ୍ତେ ସତ୍ୟ କଥା ଥିଲା, ତେବେ ସେ କହିଥିଲେ, ସେମାନେ ସେ ବ୍ୟକ୍ତିଗଣ ମୋତେ କହିଥିଲେ, ଏପରି କହିଥିଲେ, ଯୀଶୁ ଆପଣଙ୍କ ନିକଟକୁ ଆସିବେ, ପୁଣି ଆପଣ ଆମ୍ଭମାନଙ୍କୁ ତାଙ୍କ ନିକଟରେ ଏକ ସତୀକନ୍ୟା ସଦୃଶ ପ୍ରସ୍ତୁତ କରିବେ। ପୁଣି ଆପଣ ସେମାନଙ୍କୁ ଯେଉଁ ବାକ୍ୟଟି ପ୍ରଚାର କରିଥିଲେ ତଦନୁସାରେ ସେମାନେ ବିଚାରିତ ହେବେ। ଆଉ ଧ୍ୟାନ ଦିଅନ୍ତୁ, ଆପଣଙ୍କର ମଣ୍ଡଳୀ ନିକଟରେ ପାଉଲ ଯେଉଁ ସୁସମାଚାରକୁ ପ୍ରଚାର କରିଥିଲେ, ଯଦି ସେହି ସମାନ ସୁସମାଚାରକୁ ମୁଁ ମଧ୍ୟ ଆପଣମାନଙ୍କ ନିକଟରେ ପ୍ରଚାର କରିଅଛି, ପୁଣି ତାଙ୍କର ଦଳଗୁଡ଼ିକ ଆମମାନଙ୍କ ସଦୃଶ ଆପଣମାନଙ୍କର ସ୍ଥାନକୁ ଅଧିକାର କରନ୍ତି, କାରଣ ଆମମାନେ ମଧ୍ୟ ସେହି ସମାନ ଧରଣର ଶିକ୍ଷାକୁ ପାଇଅଛୁ। ପୁଣି ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପରସ୍ପର ନିମନ୍ତେ ଆମ ଯେତେବେଳେ ଯେପରି ଧରଣର ଶୁଭକାମନାକୁ କରିଥାଉ, ସେଠାରେ ଆସନ୍ତୁ ପ୍ରାର୍ଥନା କରିବା ନିମନ୍ତେ ଆପଣମାନଙ୍କ ମସ୍ତକ ଗୁଡ଼ିକୁ ଅବନତ କରିବା।